ଭାଇ ବୋନ ପୁଣି ମଣ୍ଡଳୀର ଜନତାଙ୍କ ଉଦ୍ଦେଶ୍ୟରେ ଚାନ୍ଦ ବାରିଡନାକୁ ପୁନର୍ବାର ଫେରି ଆସିଥିବାର ସୁଯୋଗଟି ମୋ ପାଇଁ ନିଶ୍ଚିତ ରୂପେ ଏକ ବିରାଟ ସୁଯୋଗ ଅଟେ। ବିତି ସାରିଥିବା ଦିନ ଗୁଡ଼ିକର କେତେକ ମହସ୍ମରଣକୁ ଏହି ସ୍ଥାନଟି ବହନ କରି ରହିଅଛି। ପୁଣି ସେଗୁଡ଼ାକୁ ଶୁଣିବା ଯୋଗୁଁ ଏହି ସ୍ଥାନଟିର ପରିଦର୍ଶନ ପୁଣି ତଥାପି ଏକ ଜୀବନ୍ତ ପ୍ରଭାବକୁ ହାସଲ କରିଅଛି। ଯେହେତୁ ପୁଣି ବହୁ ବର୍ଷ ପୂର୍ବେ ପ୍ରଭୁ ଯେ ଆମମାନଙ୍କୁ ଏହିପରି ଏକ ମାର୍ଗରେ ପ୍ରେରିତ କରିଥିଲେ ସେ କଥାକୁ ଶୁଣିବା ଯୋଗୁଁ ଆମମାନଙ୍କୁ ଏହା ଅଧିକ ରୂପେ ଆନନ୍ଦିତ କରେ, ନିଶ୍ଚିତ ରୂପେ କରେ। ଠିକ ଏହି ସମୟରେ ମୁଁ ପାର୍କିଂର ସ୍ଥାନରେ ବସିଥିଲି। ପୁଣି ସେହି ଘଟଣାଟି ଯାହାକି ଘଟିଥିଲା ସେ ବିଷୟରେ ମୁଁ ଚିନ୍ତା କରିବାକୁ ପ୍ରୟାସ କରୁଥିଲି। ସେଠାରେ ଫିନଲ୍ୟାଣ୍ଡର ମୋହର ଅନୁବାଦକ ଜଣେ ମହିଳା ଶ୍ରୀମତୀ ଇସ୍କନ୍ସ ଥିଲେ। ପିନ୍ସ ଏହି ଅଭିଯାନରେ ସେ ଥିଲେ। ଆମକୁ ଠିକ୍ ଛାଡୁଥିବା ପୂର୍ବେ ସେ ଏକ ମୋଟରଯାନରେ ଆସି ପହଞ୍ଚିଲେ। ସେ ପୁଣି କହିଥିଲେ, ଆପଣଙ୍କ ଗଳାର ଶବ୍ଦଟି ଫିନଲ୍ୟାଣ୍ଡର ଅଟେ, ଆଉ ଏଠାର ପାଖାପାଖି ସ୍ଥାନରେ ଶ୍ରୀମତୀ ଇସ୍କନ୍ସ ଉପସ୍ଥିତ ଥାଇପାରନ୍ତି। ଏଥିରେ ମୁଁ ଟିକେ ବିବ୍ରତ ହୋଇପଡ଼େ। ସେ କଥାକୁ ମୁଁ ଆଦୌ ଜାଣିଲି ନାହିଁ। ଆଜି ରାତ୍ରିବେଳା ସେ ଏଠାରେ ଘଟଣାକ୍ରମେ ଉପସ୍ଥିତ ଥାଇ ନପାରନ୍ତି। ଏପରି ମୁଁ ଧାରଣା କରିପାରେ କି ଶ୍ରୀମତୀ ଜେ ଇସ୍କନ୍ସ ଆଉନ୍ସ ଫିନଲ୍ୟାଣ୍ଡରୁ ଅଟନ୍ତି। ତତ୍ପରେ ଆଉ ଏକ ବିଚକ୍ଷଣ ଘଟଣା ଯାହାକି ମୋର ସ୍ମରଣିକା ମଧ୍ୟକୁ ସତେଜ କରିଛି, ତାହା ଜଣେ ପରିଚାରିକାଙ୍କ ସମ୍ବନ୍ଧରେ ଅଟେ, ଯିଏକି ସେହି ଭୋଜନାଳୟର ଜଣେ କର୍ମଚାରୀ ଥିଲେ ଯେଉଁଠାରେ ମୁଁ ଭୋଜନ କରୁଥିଲି। ଏଠାକାର ପାଖାପାଖି କୌଣସି ଜାଗାରେ ତାହା ଥିଲା। ସେମାନେ ତାହାକୁ ଆଣ୍ଟର୍ସ ହୋଟେଲ ବୋଲି କହୁଥିଲେ, ତାହା ଯେ ଅଦ୍ୟାବଧି ରହିଛି ଏପରି ମୁଁ ଭରସା କରେ। ପୁଣି ସେହି ସାଧାରଣ ନାରୀ ଜଣକ ସେ ଥିଲେ, ତାଙ୍କ ସହିତ ମୁଁ ପ୍ରାର୍ଥନା କରୁଥିଲି। ସେ ପାଇଥିଲେ, ସେ ଜଣେ ଉତ୍ତମ ଆଚରଣବିଶିଷ୍ଟ ନାରୀ ଥିଲେ, ମାତ୍ର ସେ ଖ୍ରୀଷ୍ଟିଆନ ନଥିଲେ। ଉପାସନା ଆସିବା ପାଇଁ ମୁଁ ତାଙ୍କୁ ନିମନ୍ତ୍ରଣ କଲି, ଆଉ ସେ ଏକ ଶିଶୁ ସନ୍ତାନକୁ ହାସଲ ହରାଇଥିଲେ। ପୁଣି ମୁଁ ଏପରି ବିଶ୍ୱାସ କରେ ଯେ ତାଙ୍କର ପତି ଆଉ ସେ ବିବାହ ପୁଚ୍ଛେଦ ହୋଇଥିଲେ, ଆଉ ତାଙ୍କ ପତିଙ୍କ ସହିତ ସେ ଯେ ବୁଝାମଣା କରି ପକାନ୍ତୁ, ଏ ବିଷୟରେ ଆମମାନେ ପ୍ରାର୍ଥନା କରିଥିଲୁ, କିମ୍ବା ସେମାନେ ଉଭୟ ପରସ୍ପର ସହିତ ଏକ ସମାଧାନ ପନ୍ଥାକୁ ଖୋଜି ପକାନ୍ତୁ। ଆଉ ସେହି ସାଧାରଣ ନାରୀ ଜଣକ ଯେ ଏହି ସ୍ଥାନରେ ଉପସ୍ଥିତ ଥିବେ ସେ ବିଷୟରେ ମୁଁ ଚିନ୍ତିତ ଅଟେ, ବୁଝନ୍ତି ତ ଏହା ତ। ପରେ ଆଉ ଗୋଟିଏ ଘଟଣା ଯାହାକି ଘଟିଥିଲା, ସେଠାରେ ଏକ ଶିଶୁ ସନ୍ତାନ ମଧ୍ୟ ଥିଲା, ଯିଏକି ସୁଦୂର ସ୍ଥାନରୁ ପୁରା ଗୋଟିଏ ଦିନ ଯାତ୍ରାପଥକୁ ଅତିକ୍ରମ କରି ଅଣାଯାଇଥିଲା, ଆଉ ସେ ମରିସାରିଥିଲା। ପୁଣି ମାର କୋଳରେ ପଡ଼ି ରହିଥିଲା, ପୁଣି ଶିଶୁଟି ପୁନର୍ବାର ଜୀବିତ ହୋଇଥିଲା। ସେହି ଜଣକ ଅଛନ୍ତି କି, ସେ ବ୍ୟକ୍ତି ଜଣକ ଏଠାରେ ଅଛନ୍ତି କି? ଆଉ ସେ ଆସିଥିଲେ ଏଠାକାର ନିକଟବର୍ତ୍ତୀ ଅଞ୍ଚଳର ଏକ ପ୍ରାନ୍ତରୁ ସେ ଆସିଥିଲେ, ଏହି ସ୍ଥାନର କୌଣସି ଏକ ଦୂରାନ୍ତ ସ୍ଥାନରୁ ଆସିଥିଲେ। ପୁଣି ସେହି ସାଧାରଣ ନାରୀଟି ମା ଜଣକ ସେ ସମ୍ପୂର୍ଣ୍ଣ ରାତ୍ରି ମୋଟରଯାନରେ ଯାତ୍ରା କରି ଏଠାକୁ ଆସିଥିଲେ। ପୁଣି ପିତା ଓ ମାତା ବଡ଼ ଦୁଃଖିତ ଅବସ୍ଥାରେ ନିରାଶ ପ୍ରାୟ ସେଠାରେ ବସିଥିଲେ। ମା ଜଣଙ୍କ ନିଜର ମରିସାରିଥିବା ସନ୍ତାନକୁ କୋଳରେ ଧରି ବସିଥିଲେ। ପୁଣି ମୁଁ ବିଚାର କଲି, ସେପରି ଧରଣର ଏକ ଦୃଢ଼ ବିଶ୍ୱାସ ଏହି ଜଗତରେ ମୁଁ ଜଣେ ସବୁଠାରୁ ବଡ଼ ଭଣ୍ଡ ବ୍ୟକ୍ତି ଯଦି ବା ହୋଇଥାଏ, ତଥାପି ପରମେଶ୍ୱର ସେହି ମାର ବିଶ୍ୱାସକୁ ଆଦରଣୀୟ କରିଅଛନ୍ତି। ସେହି ଶିଶୁ ସନ୍ତାନକୁ ଠିକ ଏହିପରି ଭାବରେ ମୋର ହସ୍ତରେ ଧରି ପ୍ରାର୍ଥନା କରୁଥିଲେ। ଏହା ଉଷୁମ ହେବାରେ ଲାଗିଲା, ଏହା ହଲଚଲ ହେବାରେ ଲାଗିଲା, ପୁଣି ଏହା ନିଜ ଛୋଟ ଛୋଟ ଆଖି ଦୁଇଟିକୁ ଖୋଲିଲା। ପୁଣି ତାହାର ମାଆକୁ ମୁଁ ତାକୁ ଫେରାଇ ଦେଲି। ସୁତରାଂ ସେମାନେ କୌଣସି ଏକ ସ୍ଥାନରୁ ଆସିଥିଲେ। ମୁଁ କଦାପି ବିଚାର ରଖେ ନାହିଁ ଯେ ସେମାନେ ପେଣ୍ଟିକଷ୍ଟର ମତବାଦୀ ଥିଲେ, ଯଦିଓ ଧାରଣା କରୁଥିଲି ସେମାନେ କେବଳ ସାଧାରଣ ଲୋକ ଥିଲେ। ସେମାନେ କୌଣସି ଏକ ଭିନ୍ନ ମଣ୍ଡଳୀରୁ ଆସିଥିଲେ ଏପରି ମୁଁ ଧାରଣା କରୁଥିଲି। ସେମାନେ ଯେ ଖ୍ରୀଷ୍ଟିଆନ ଥିଲେ ସେ କଥା ସୁଦ୍ଧା ମୁଁ ଜାଣିନଥିଲି, କିମ୍ବା ସେମାନେ ନଥିଲେ ବୋଧେ, ମୁଁ ସେମାନଙ୍କୁ ଆଦୌ ପଚାରି ନଥିଲି। ସେହି ଶିଶୁ ସନ୍ତାନଟି ଯେ ପୁନର୍ବାର ଜୀବିତ ହୋଇଗଲା ସେ ବିଷୟରେ ମୁଁ ଅତ୍ୟଧିକ ରୂପେ ଭାବବିହ୍ୱଳ ହୋଇପଡ଼ିଥିଲି। ଭାଇ ବୋନ, ସେହି ସମୟରୁ ନେଇ ବର୍ତ୍ତମାନ ସୁଦ୍ଧା ଅନେକ ଗୁଡ଼ିଏ ଘଟଣା ଘଟିସାରିଅଛି, ତଥାପି ଆମମାନେ ସେହି ସମାନ ପରମେଶ୍ୱର ସେବା କରୁଛୁ, ଯିଏକି ଆଜି କାଲି ଓ ଚିରଦିନ ସମାନ ଅଟନ୍ତି। ଚାରିଆଡ଼କୁ ଆଖି ବୁଲାଇ ଦେଖୁଥିବା ସମୟରେ ସେଠାରେ ଭାଇ ଲିରୋ କୋପକୁ ବସିଥିବାର ଦେଖୁଅଛି। ବହୁଦିନ ପରେ ତାଙ୍କୁ ମୁଁ ଦେଖୁଥିବାର ସର୍ବପ୍ରଥମ ଅବସର ଅଟେ। ପାଉଲ, ତାହା ସଠିକ କଥା ଅଟେ, ଲିଓର ସେ ଆପଣଙ୍କର ପିତା ଅଟନ୍ତି, ତାହା ସତକଥା ଅଟେ। ରାତ୍ରିକାଳରେ ସେ ରୁଷିଆରୁ ଅଛନ୍ତି, ତେଣୁ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଆରେ ବା ଚମତ୍କାର କଥା, ରୁଷିଆରେ ଅଛନ୍ତି, ଭଲ କଥା, ତାହା ଅଟେ। ମୁଁ ଜାଣେ ଯେ ସେଠାରେ ଥିବା ସେହି ସାହସୀ ସୈନିକ ଜଣକ ସେଠାରେ ସେ ରାଜାଙ୍କର କାର୍ଯ୍ୟରେ ଅଛନ୍ତି, ଠିକ କଥା। ସୁତରାଂ ଏଠାରେ ଉପସ୍ଥିତ ଥିବା କାରଣରୁ ମୁଁ ନିଶ୍ଚିତ ରୂପେ ଖୁବ୍ ଆନନ୍ଦିତ ଅଟେ। ପୁଣି ଏହି ଯୁବକ ସେବକଙ୍କ ଠାରୁ ଶୁଣିବାର ଯୋଗୁଁ ଯେ ଏଠାରେ ଉପସ୍ଥିତ ଥିବା ସମୟରେ ଆମମାନଙ୍କ ସେବାର କାର୍ଯ୍ୟରେ ଯାହାକୁ ଆମମାନେ ହାସଲ କରିଥିଲୁ, ତଦ୍ୱାରା ସେ ବହୁତ ପ୍ରଭାବିତ ଅଟନ୍ତି, ତାହା ଏକ ମହାନ ଉତ୍ସାହଜନକ ବିଷୟ ଅଟେ। ଆଉ ମୁଁ ବର୍ତ୍ତମାନ ଭରସା କରୁଛି ଯେ ଆମମାନେ ପାଇଥିଲୁ ବୋଲି ଜାଣୁଥିବା ଯୋଗୁଁ ଲୋକମାନେ ଠିଆ ହୋଇ ରହିଛନ୍ତି, ତେଣୁ ଦୀର୍ଘ ସମୟ ଧରି ଆମମାନେ ଅଟକା ରଖିବୁ ନାହିଁ। ସେହିସବୁ ମହାନ ଆରୋଗ୍ୟତା ସେବା ଗୁଡ଼ିକୁ ଆମମାନେ ମନେ ପକାଇଥାଉ। ତତ୍ପରେ ମୁଁ ଏପରି ବୁଝେ ଯେ ପଡ଼ୋଶୀ କ୍ଷେତ୍ରରେ କେହି ଜଣେ ଭାଇ ସେଠାରେ ଅଛନ୍ତି, ଯିଏକି କୌଣସି ଅନ୍ୟ ସ୍ଥାନରେ ଆରୋଗ୍ୟତାର ଅଭିଯାନକୁ ଚଳାଉଛନ୍ତି, ଆଉ ସେ ଭାଇ ଲିଓର ଜେନକିନ୍ସ ଅଟନ୍ତି। ତାହା ଯେ ନିରାଟ ସତକଥା ଅଟେ ଏପରି ମୁଁ ବିଶ୍ୱାସ କରେ। ସୁତରାଂ ମୁଁ ଅତ୍ୟଧିକ ରୂପେ ଧନ୍ୟବାଦୀ ଅଟେ, ଆଉ ଭରସା କରୁଛି ଯେ ପ୍ରଭୁ ତାଙ୍କୁ ଆଶୀର୍ବାଦ କରୁଅଛନ୍ତି, ପୁଣି ତାଙ୍କୁ ଅତି ମହାନରୁ ମହାନ ସେବାର କାମକୁ ଦେଉଅଛନ୍ତି। ଏହା ଅଟେ ଚମତ୍କାର। ଏହିପରି ଧରଣର ଏକ ଉପାସନାଳୟକୁ ଆସିଥିବା ଯୋଗୁଁ ଆଜି ରାତିରେ ମୁଁ ସ୍ୱୟଂରୁ ପ୍ରକୃତରେ ସମ୍ମାନଜନକ ବୋଲି ଅନୁଭବ କଲି। ସେହିସବୁ ପ୍ରେକ୍ଷାଳୟରେ ଉପସ୍ଥିତ ଥିବାର ବିଷୟରୁ ମୁଁ ଏକ ଆରାଧନାଳୟରେ ଉପସ୍ଥିତ ଥିବାର ବିଷୟକୁ ମୁଁ ସବୁବେଳେ ଅଧିକ ପସନ୍ଦ କରେ। ଏକ ପ୍ରେକ୍ଷାଳୟ ବିଷୟରେ ଯେପରି କିଛି ବିରୋଧ କଥା କହିବାର ନାହିଁ, ତଥାପି ଆପଣମାନଙ୍କୁ ତ ଜଣା ଅଛି ଯେ ମୁଁ ଏପରି ହୋଇପାରେ ଯେ ଏହା ଏକ ପ୍ରକାର ଅନ୍ଧବିଶ୍ୱାସ କିମ୍ବା ମୁଁ କେବଳ କରିଥାଏ, ଏହା ଏକ ସତ କଥା ବୋଲି ଧାରଣା ଜାତ ହୁଏ। ବୁଝନ୍ତି ତ, ସେମାନେ ସେହିସବୁ ପ୍ରେକ୍ଷାଳୟକୁ ଆପଣମାନେ ଯାଆନ୍ତୁ, ସେଠାରେ ମଲ୍ଲଯୁଦ୍ଧ, କୁସ୍ତି, କସରତ, ହାସ୍ୟନାଟକ ଓ ସେପରି ଧରଣର ଅନ୍ୟାନ୍ୟ କେତେକ ବିଷୟ କାର୍ଯ୍ୟକାରୀ ହୁଏ। ପୁଣି ଏପରି ଅନୁଭବ ହୁଏ ଯେପରି ସେହି ସ୍ଥାନରେ ସେହି ସ୍ଥାନଗୁଡ଼ାକର ଚାରିଆଡ଼େ ଦୁଷ୍ଟ ଆତ୍ମାଗୁଡ଼ାକ ଆଡ୍ଡା ଜମାଇ ରହିଛନ୍ତି। ହୋଇପାରେ ତାହା ଅନ୍ଧବିଶ୍ୱାସ ରୂପେ ଜଣାଯାଏ ସତ, କିନ୍ତୁ ଏହା ସେପରି ଧରଣର ବିଷୟ ନୁହେଁ, ଆଦୌ ନୁହେଁ। କିନ୍ତୁ ଆପଣ ଏକ ଉପାସନାଳୟକୁ ଯେତେବେଳେ ଆସନ୍ତି, ଆପଣ ତ ପ୍ରାୟତଃ ନିଶ୍ଚିତ ରୂପେ ଏକ ଆତ୍ମିକ ଧରଣର ସହଭାଗିତା, ଏହା ସେପରି ଧରଣର ଆତ୍ମିକ ସହଭାଗିତା ରୂପେ ବୋଧ ହୁଏ, ତାହା ସେପରି ଧରଣର ଏକ ଅନୁଭୂତି ଅଟେ। ଆପଣ ଅଧିକ କିଛି ସ୍ୱତନ୍ତ୍ରତାକୁ ଅନୁଭବ କରନ୍ତି, ଯେପରି ସେହି ସ୍ଥାନରେ ସେପରି କିଛିଟା ବିଶୁଦ୍ଧତା ରହିଅଛି, ସେଠାରେ ପରମେଶ୍ୱରଙ୍କ ଉପସ୍ଥିତି ରହିଅଛି, ଏହା ଯେ କିଛିଟା ଭିନ୍ନତର ପରିବେଶ ଅଟେ ଏପରି ଆପଣମାନେ ଅନୁଭବ କରନ୍ତି। ଭବନଟିରେ ଯେ କ'ଣ ପ୍ରଭାବ ରହିଛି ସେ କଥାକୁ ମୁଁ ଜାଣେ ନାହିଁ, କିନ୍ତୁ ଏହା ତ ସେହି ସ୍ଥାନ ଅଟେ ଯେଉଁଠାରେ ଜନତା ଏକତ୍ରିତ ହୋଇଥାନ୍ତି। ଅବଶ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସେହି ସମାନ ଧରଣର ଜନସମାଜ ରୁଣ୍ଡ ହୁଅନ୍ତି, ମାତ୍ର ସେହି ମନ୍ଦ ସ୍ଥାନଗୁଡ଼ିକରେ ସମବେତ ହୁଅନ୍ତି। ଏପରି ହୋଇପାରେ ମଧ୍ୟ ମୁଁ କେବଳ ସେହି ଜଣକ ହିଁ ଅଟେ ଯିଏକି ସେପରି ଧରଣ ବିଷୟକୁ ଚିନ୍ତା କରେ। ମାତ୍ର ଯାହା ହେଉ ପଛେ ଆଜି ଆତ୍ମିକରେ ଏଠାରେ ଉପସ୍ଥିତ ଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ଆଉ ବର୍ତ୍ତମାନ ଆପଣମାନଙ୍କୁ ଦୀର୍ଘ ସମୟ ଧରି ଅଟକାଇ ରଖିବାକୁ ଆମମାନେ ଇଚ୍ଛା କରୁନା, କାରଣ ଏହା ଏକ ସମାଗମ ଯିଏକି ଠିଆ ହୋଇ ରହିଅଛି। ପୁଣି ଆସନ୍ତାକାଲି ରାତ୍ରିବେଳା ଆମମାନେ ଏଠାରୁ ଅନ୍ୟ ଏକ ସ୍ଥାନକୁ ଯାଉଅଛୁ, ତାହା ଯେ କେଉଁ ସ୍ଥାନ ସେ କଥାକୁ ସୁଦ୍ଧା ମୁଁ ଜାଣେ ନାହିଁ, ତାହା ଏହି ସ୍ଥାନ ନିକଟବର୍ତ୍ତୀ ଜାଗା ଅଟେ, ଯେଉଁଠାକୁ କମଳା ଲେମ୍ବୁ ପ୍ରଦର୍ଶନୀର ପ୍ରେକ୍ଷାଳୟ, ଆସନ୍ତାକାଲିର ଉପାସନା ପାଇଁ ସେଠାକୁ ଯିବାର ଅଛି। ଏହା ତ ମଝାମଝି ସ୍ଥାନ ଅଟେ। ମୁଁ ଫୁଲ୍ ଗସ୍ପୁଲ୍ ବିଜନେସ୍ ମ୍ୟାନ୍ର ଏକ ସଭାକୁ ମୋର ଟୁର୍ରେ ପ୍ରଚାର କରିବାକୁ ଯାଉଅଛି, ଯାହା ଯୋଗୁଁ ମୁଁ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ବିଶ୍ୱରେ ପ୍ରଚାର କରି ଭ୍ରମଣ କରିବାର ଏକ ସୁଯୋଗକୁ ଲାଭ କରିଅଛି। ଆଉ ତେଣୁ ସେଠାରେ ଜଣେ ଅତି ପ୍ରିୟ ବନ୍ଧୁ ସେଠାକୁ ଯିବା ପାଇଁ ଆମକୁ ନିମନ୍ତ୍ରଣ କରିଛନ୍ତି। ତତ୍ପରେ ଆଜି ରାତିରେ ମଣ୍ଡଳୀ ମଧ୍ୟରେ ଉପସ୍ଥିତ ଥିବାରୁ ଆମମାନେ ଖୁବ୍ ଆନନ୍ଦିତ ଅଟୁ। ଯେତେବେଳେ ଆମମାନେ ବାଇବଲକୁ ଖୋଲିବା ପୂର୍ବେ ବର୍ତ୍ତମାନ ଶାରୀରିକ ରୂପେ ଯେଉଁମାନେ ସବଳ ଅଟନ୍ତି ସେମାନେ ଏହାକୁ ଏହି ପ୍ରକାର ଖୋଲିପାରନ୍ତି, ବୁଝନ୍ତି ତ, ମାତ୍ର ଆମମାନଙ୍କ ପ୍ରତି ବାକ୍ୟକୁ ଖୋଲିଦେବା ପାଇଁ ଏହା ପବିତ୍ର ଆତ୍ମାଙ୍କର ଆବଶ୍ୟକତାକୁ ଲୋଡ଼େ। ଆମମାନଙ୍କର ବୁଝିବାର ଜ୍ଞାନକୁ ଖୋଲିଦେବା ପାଇଁ ଆଉ ଧର୍ମଶାସ୍ତ୍ର ସକଳ ବାକ୍ୟକୁ ଗ୍ରହଣ କରିଦେବା ପାଇଁ ଆତ୍ମାଙ୍କର ଆବଶ୍ୟକତା ରହିଅଛି। ମୁଁ ବାଇବଲରେ ବିଶ୍ୱାସ କରେ, ଏହା ଯେ ପରମେଶ୍ୱରଙ୍କର ବାକ୍ୟ ଅଟେ ସେ କଥାକୁ ମୁଁ ବିଶ୍ୱାସ କରେ। ମୁଁ ଏପରି ମଧ୍ୟ ବିଶ୍ୱାସ କରେ ଯେ ଏହି ଜଗତଟି କିମ୍ବା ଏହି ଜଗତର ଅଧିବାସୀଗଣ ଏକଦା ଏହି ବାକ୍ୟଙ୍କ ଦ୍ୱାରା ବିଚାରିତ ହେବେ। ବର୍ତ୍ତମାନ ଏହା ଅତି ଅପରିଚିତ କଥା ବୋଲି ବୁଝାଯାଇପାରେ, ପୁଣି ସେହି ଧରଣର ସହିତ ଅନେକ କିଛି ଭିନ୍ନତା ରହିଅଛି। କିଛି ସମୟ ପୂର୍ବେ ମୁଁ ନିଜର ଜଣେ ଅତି ବିନମ୍ର ବନ୍ଧୁଙ୍କ ସହିତ କଥାବାର୍ତ୍ତା କରୁଥିଲି, ଯିଏକି ଜଣେ କ୍ୟାଥୋଲିକ ଅଟନ୍ତି, ଆଉ ସେ କହିଥିଲେ ପରମେଶ୍ୱର ଏହି ଜଗତକୁ କ୍ୟାଥୋଲିକ ମଣ୍ଡଳୀ ଦ୍ୱାରା ବିଚାର କରିବେ। ଏହା ଯଦି ସେ ପ୍ରକାର ଧରଣର ବିଷୟ ହୋଇଥାଏ ତେବେ କେଉଁ କ୍ୟାଥୋଲିକ ମଣ୍ଡଳୀ ଦ୍ୱାରା, ବୁଝନ୍ତି ତ। ସୁତରାଂ ଯଦି ସେ ଏହାକୁ ମେଥଡିଷ୍ଟ ଦ୍ୱାରା ବିଚାର କରନ୍ତି ତେବେ ବ୍ୟାପ୍ଟିଷ୍ଟ ବିଷୟଟି କ'ଣ, ବୁଝନ୍ତି ତ। ଯଦି ସେ ଗୋଟାକର ଦ୍ୱାରା ବିଚାର କରନ୍ତି ତେବେ ତ ଅନ୍ୟଟିରେ ବିନାଶ ହେଲା। ସୁତରାଂ ସେହି ବିଷୟଟିର ଉପରେ ଏକ ବିରାଟ ଧରଣର ଦ୍ୱନ୍ଦ୍ୱ ରହିଅଛି। ତଥାପି ଆମମାନଙ୍କୁ ଏହା ମଧ୍ୟକୁ ଅବଶ୍ୟ ଯିବାକୁ ହିଁ ଅଛି। ଆମମାନଙ୍କ ବିଚାର ବୁଦ୍ଧି ଯେ ସତ୍ୟ ଏହାକୁ ହାସଲ କରିବା ପାଇଁ ଆମମାନଙ୍କୁ ଏହା ଭିତରକୁ ଯିବାକୁ ହିଁ ଅଛି। ପୁଣି ବାଇବଲ କହେ ଯେ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଜଗତର ବିଚାର କରିବେ, ପୁଣି ତାହା ହିଁ ତ ବାକ୍ୟ ଅଟନ୍ତି। ସାଧୁ ଜୋହନଙ୍କ ସୁସମାଚାରର ପ୍ରଥମ ଅଧ୍ୟାୟରେ ଆଦ୍ୟରେ ବାକ୍ୟ ଥିଲେ, ପୁଣି ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ପୁଣି ବାକ୍ୟ ଈଶ୍ୱର ଥିଲେ, ପୁଣି ସେହି ବାକ୍ୟ ଦେହବନ୍ତ ହେଲେ ଆଉ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ତତ୍ପରେ ଏପ୍ରିଲ 13:8 ପଦରେ କୁହାଗଲା, ସେ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ପୁଣି ତାହା ଯେ ନିରାଟ ସତ୍ୟକତା ଅଟେ ଏପରି ମୁଁ ବିଶ୍ୱାସ କରେ, ପୁଣି ମୁଁ ତାହାକୁ ବିଶ୍ୱାସ କରେ। ପରମେଶ୍ୱର ଆଦ୍ୟରେ ଅନନ୍ତ ପରମେଶ୍ୱର ହୋଇଥିବାରୁ ସେ ତ ଅସୀମ ଅଟନ୍ତି, ପୁଣି କିମ୍ବା ସେ ନିରବଧି ଅଟନ୍ତି, ଆମମାନେ ସୀମିତ ଅଟୁ। ତାଙ୍କ ବିଚାରଧାରାଟି ଏତେ ଅଧିକ ରୂପେ ମହାନ ଅଟେ ଯେ ଆମମାନେ ଯେଉଁମାନେ କି ସୀମିତ ଅଟୁ, ଆମମାନଙ୍କ ବିଚାରଧାରାରେ ଏତେ ସୀମିତ ଅଟୁ ଯେ ତାଙ୍କ ବୁଦ୍ଧିର ମହାନ ଅସୀମ ଜ୍ଞାନକୁ ବୁଝିପାରୁନା। ମାତ୍ର ସେହି ହେତୁରୁ ସେ ଯେକୌଣସି କଥା ଯେତେବେଳେ କହନ୍ତି, ଏହା ଆମମାନଙ୍କୁ ଅତି ଆଶ୍ଚର୍ଯ୍ୟଜନକ କଥା ବୋଲି ଧାରଣା ହୋଇପାରେ। ଧର୍ମଶାସ୍ତ୍ର ବିଷୟ ଉପରେ କିଛିଟା ବିଷୟକୁ କହୁଥିବାର କଥାଟିକୁ ଶୁଣିବାଟା ବିସ୍ମୟଜନକ ବିଷୟ ବୋଲି ଧାରଣାଜାତ ହୋଇପାରେ। ମାତ୍ର ଏହାକୁ ଘଟିତ ହେବାକୁ ହିଁ ଅଛି। ମୁଁ ଏପରି ବିଶ୍ୱାସ କରେ ଯେ ତାଙ୍କର ବାକ୍ୟ କଦାପି ଲୋପ ପାଇବ ନାହିଁ। ସେହି ହେତୁରୁ ମୁଁ ଏପରି ବିଶ୍ୱାସ କରେ ଯେ ପରମେଶ୍ୱର ଏହାକୁ ଜାଣୁଥିବାରୁ ଯେ ଆମମାନଙ୍କ ସୀମିତ ବିଚାର ବୁଦ୍ଧିର ପରିସର ମଧ୍ୟରେ ଥିଲା, ଆମମାନେ ତାଙ୍କର ମହାନ ଜ୍ଞାନ ବିଷୟକୁ ବ୍ୟାଖ୍ୟା କରିପାରୁନା। ସେହି କାରଣରୁ ସେ ନିଜର ବାକ୍ୟକୁ ସ୍ୱୟଂ ବ୍ୟାଖ୍ୟା କରନ୍ତି। ସେ କୌଣସି ବ୍ୟାଖ୍ୟାକାରକୁ ଆଦୌ ଲଢ଼ନ୍ତି ନାହିଁ। ଆପଣ ନିରୂପିତ ସମୟରେ ବଚନକୁ ପ୍ରଘଟ କରିବା ଦ୍ୱାରା ସେ ତାହାକୁ କରନ୍ତି। ମୁଁ ତାହାକୁ ବିଶ୍ୱାସ କରେ ଯେ ଆଦ୍ୟରେ ପରମେଶ୍ୱର ଆପଣାର ସନ୍ଦେଶର ଉଦ୍ଦେଶ୍ୟରେ ନୁହ ସେହି ଯୁଗଟିର ପାଇଁ ବଚନ ଥିଲେ, ଆଉ ତତ୍ପରେ ତାଙ୍କ ଉତ୍ତାରେ ମୂଷା ଆସିଲେ। ପୁଣି ମୂଷା ତ ନୋହଙ୍କର ସମାଚାରକୁ ଆଦୌ ହାସଲ କଲେ ନାହିଁ, ନୋହଙ୍କ ସମୟରେ ସମାଚାରକୁ ହାସଲ କରିପାରିଲେ ନାହିଁ। ସେ ତ ଏକ ଜାହାଜକୁ ନିର୍ମାଣ କରି ତାହାକୁ ବିଶ୍ୱରେ ଭସାଇ ସେମାନଙ୍କୁ ତହିଁରୁ କାଢି ଆଣିପାରିଲେ ନାହିଁ, ନୀଳ ନଦୀକୁ ନେଇଯାଇ କିମ୍ବା ପ୍ରତିଜ୍ଞା ଦେଶକୁ ପଢାଇ ଦେଲେ ନାହିଁ, କିମ୍ବା ସେପରି ଧରଣ କର୍ମକୁ କରିପାରିଲେ ନାହିଁ। ନୋହଙ୍କ ସମୟରେ ସନ୍ଦେଶଟି ତାଙ୍କର ଯୁଗରେ କିଛି ଫଳାପଦର କର୍ମକୁ କରିପାରିଲା ନାହିଁ। ତାହା ତ ପରମେଶ୍ୱର ବାକ୍ୟର ଏକ ଅଂଶମାତ୍ର କହିଥିଲା, ଯାହାକୁ ସତ୍ୟ ବୋଲି ମୂଷାଙ୍କ ଦ୍ୱାରା ହିଁ ପ୍ରଘଟ କରାଗଲା। ଏପରିକି ଯୀଶୁ ମଧ୍ୟ ମୂଷାଙ୍କର ସମୟରେ ସନ୍ଦେଶକୁ ବାକ୍ୟକୁ ପାଇପାରିଲେ ନାହିଁ, ଆଉ ଲୁଥର ମଧ୍ୟ କ୍ୟାଥୋଲିକ ମଣ୍ଡଳୀର ବାକ୍ୟକୁ କାର୍ଯ୍ୟକାରୀ କରିପାରିଲେ ନାହିଁ, ୱେସ୍ଲି ମଧ୍ୟ ଲୁଥରଙ୍କ ସମୟରେ ସନ୍ଦେଶକୁ କାର୍ଯ୍ୟକାରୀ କରିପାରିଲେ ନାହିଁ, ଆଉ ପେଣ୍ଟିକଷ୍ଟାଲ ଯୁଗଟି ସେମାନେ ମେଥଡିଷ୍ଟ ସନ୍ଦେଶକୁ କାର୍ଯ୍ୟକାରୀ କରିପାରିଲେ ନାହିଁ। ସେମାନେ ତ ବୁଝନ୍ତି ମଣ୍ଡଳୀଟି ବୃଦ୍ଧି ଲାଭ କରୁଅଛି, ପ୍ରତିଟି ଯୁଗ ତାହା ଏଠାରେ ଧର୍ମ ପୁସ୍ତକରେ ଏକ ଧାର୍ଯ୍ୟ ସମୟକୁ ପ୍ରଦତ୍ତ ହୋଇଅଛି। ତେଣୁ ପରମେଶ୍ୱର ପବିତ୍ରାତ୍ମାଙ୍କ ଦ୍ୱାରା ନିଜର ବାକ୍ୟକୁ ପ୍ରଘଟ କରୁଥିବା ଦ୍ୱାରା ତାହାକୁ ପ୍ରକାଶିତ କରନ୍ତି, ସ୍ୱୟଂରୁ ତାହାକୁ ପ୍ରଘଟ କରିଅଛନ୍ତି, ପୁଣି ଏହାକୁ ପ୍ରମାଣିତ କରୁଅଛନ୍ତି, ଏହାକୁ ପ୍ରଦର୍ଶନ କରୁଅଛନ୍ତି ଯେ ଏହା ତ ତାଙ୍କର ବାକ୍ୟ ଅଟେ, ଯାହାକୁ ତାହାରି ନିମନ୍ତେ ପ୍ରତିଜ୍ଞା କରାଯାଇଥିବା ଦିବସ ସଫଳ କରୁଅଛି। ଯୀଶୁ କହିଥିଲେ, ତୁମମାନେ ଯଦି ମୋତେ ବିଶ୍ୱାସ କରି ନ ପାରୁଛ, ତେବେ ମୁଁ କରିଥିବା କର୍ମଗୁଡ଼ାକ ବିଶ୍ୱାସ କର, କାରଣ ସେ ଯେ କିଏ ଥିଲେ ସେ କଥାକୁ ସେମାନେ ସାକ୍ଷ୍ୟଦାନ କରନ୍ତି। ଦେଖନ୍ତୁ, କେହି ଜଣେ ବ୍ୟକ୍ତି ଯଦି ଧର୍ମଶାସ୍ତ୍ରକୁ ଜାଣିଥାନ୍ତେ, ତେବେ ତେଣୁ ଶାରୀରିକ ଢାଞ୍ଚାରେ ସେ ତ ପରମେଶ୍ୱର ଥିଲେ, ପରମେଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ଜଗତ ସହିତ ମିଳନର କର୍ମକୁ ସାଧନ କରୁଥିଲେ। ପରମେଶ୍ୱରଙ୍କ ସଙ୍ଗରେ ନଥିଲେ କେହି ଜଣେ ହେଲେ ବ୍ୟକ୍ତି ଏପରି କର୍ମକୁ କରିପାରନ୍ତି ନାହିଁ, ଯେପରିକି ନିକଟିମ ସେବକର କଥାକୁ କହିଥିଲେ ବୋଲି ଆମେ ଜାଣୁ। ଅର୍ଥାତ୍ ଯେହେତୁମାନଙ୍କ ଧର୍ମଶାସ୍ତ୍ର ମଧ୍ୟରେ ତାହାକୁ ବିଶ୍ୱାସ କରୁଥିଲା, ତେଣୁ ସେ ତ ପରମେଶ୍ୱର ଥିଲେ, ପରମେଶ୍ୱର ଖ୍ରୀଷ୍ଟ ମଧ୍ୟ ବାସ କରି ଜଗତ ସହିତ ମିଳନକୁ ସାଧନ କରୁଥିଲେ। ପରମେଶ୍ୱର ସଙ୍ଗରେ ନଥିଲେ କେହି ଜଣେ ହେଲେ ବ୍ୟକ୍ତି ଏପରି କର୍ମ କରିପାରନ୍ତି ନାହିଁ, ଯେପରିକି ନିକଟିମ ସେବକର କଥାକୁ କହିଥିଲେ ବୋଲି ଆମେ ଜାଣୁ। ଅର୍ଥାତ୍ ଯେହେତୁମାନଙ୍କ ଧର୍ମସଭା ମଧ୍ୟ ଏହାକୁ ବିଶ୍ୱାସ କରୁଥିଲା, ପୁଣି ତାହା ଯେ ବାକ୍ୟ ଥିଲା ସେ କଥାକୁ ଆମମାନେ ଜାଣୁ। ସୁତରାଂ ସେମାନେ ଯଦି ବାକ୍ୟଙ୍କୁ ଜାଣିଥାନ୍ତେ, ସେ କହିଥିଲେ, ଯଦି ତୁମମାନେ ମୂଷାଙ୍କୁ ଜାଣିଥାନ୍ତ, ତେ ତୁମମାନେ ମୋତେ ସୁଦ୍ଧା ଜାଣିଥାନ୍ତ, କାରଣ ମୂଷା ମୋ ସମ୍ବନ୍ଧରେ ଲେଖିଥିଲେ। ଆଉ ଆମମାନେ ଲକ୍ଷ୍ୟ କରିଥାଉ ଯେ ଯଦି ସେମାନେ ଧର୍ମଶାସ୍ତ୍ର ଉକ୍ତି ଆଡ଼କୁ ଦୃଷ୍ଟି ଫେରାଇ ଦେଖିଥାନ୍ତେ, ପୁଣି ମସିହଙ୍କୁ ଯେ କ'ଣ କରିବାର ଥିଲା ସେ କଥାକୁ ଲକ୍ଷ୍ୟ କରିଥାନ୍ତେ, ତେବେ ଯେ ସେମାନେ ତାଙ୍କ ପ୍ରଘଟନର କର୍ମ ଦ୍ୱାରା ଜାଣିପାରିଥାନ୍ତେ ଯେ ପରମେଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ଜଗତର ସହିତ ମିଳାପ କରୁଅଛନ୍ତି ବୋଲି। ପୁଣି ମସିହଙ୍କ ପାଇଁ ତାଙ୍କ ସମ୍ବନ୍ଧରେ କରାଯାଇଥିବା ସକଳ ପ୍ରତିଜ୍ଞାକୁ ଏହି ପ୍ରକାରେ ସଫଳ କରୁଅଛନ୍ତି, ଯାହାକୁ ତାଙ୍କୁ କରିବାକୁ ହୋଇଥିଲା। ସେହି ବାକ୍ୟର ତଥ୍ୟ ଯୀଶୁ ବହନ କରି ରହିଥିଲେ, ସେହି ସମୟରେ ନିମନ୍ତେ ଉକ୍ତ ବାକ୍ୟକୁ ଜୀବନ୍ତ କରିଥିଲେ। ପୁଣି ମୁଁ ଏପରି ବିଶ୍ୱାସ କରେ ଯେ ଆଜିକାଲି ଆମମାନେ ସେହି ସମାନ ଧରଣର ପରିବେଶ ମଧ୍ୟରେ ଥାଇ ବାସ କରୁଛୁ। ଆପଣା ବାକ୍ୟରେ ତଥ୍ୟକୁ ପରମେଶ୍ୱର ସ୍ୱୟଂ ବହନ କରିଛନ୍ତି, ସେ ଯାହା କିଛି ପ୍ରତିଜ୍ଞାକୁ ସଫଳ କରିବେ ବୋଲି କହିଥିଲେ ତାହାକୁ ପ୍ରଘଟିତ କରିବା ଦ୍ୱାରା ସେ ତାହାକୁ କରୁଅଛନ୍ତି। ପୁଣି ଏହି ସମୟଟି ଯେ ମୁକ୍ତିର ଦିବସ ଅଟେ ସେ କଥାକୁ ଆମମାନେ ସମସ୍ତେ ଜାଣୁ। ଯେଉଁ ସମୟରେ ପରମେଶ୍ୱର ଲୋକମାନଙ୍କୁ ଜଗତ ମଧ୍ୟରୁ ଆହ୍ୱାନ କରୁଅଛନ୍ତି, ପାପର ଜୀବନଯାପନର ପନ୍ଥାରୁ, ଜୀବନର ସେବା କ୍ଷେତ୍ରରୁ ଆହ୍ୱାନ କରୁଅଛନ୍ତି, ପୁଣି ସେହି ଦିନରେ ଉର୍ଦ୍ଧସ୍ଥ ସ୍ଥାନରୁ ପରମେଶ୍ୱର ଆପଣାର ଆତ୍ମାଙ୍କୁ ଢାଳି ଦେଇଅଛନ୍ତି, ଯେପରିକି ଏହି ସମୟରେ ମହାନ ଚିହ୍ନଗୁଡ଼ିକ ପୁଣି ଅଦ୍ଭୁତ କର୍ମଗୁଡ଼ାକ ସେବା କାର୍ଯ୍ୟ ସହିତ ଅନୁସୂତ ହେବ। ଏହା ହିଁ ଅଟେ ଯେତେବେଳେ କି ପୂର୍ବର ଆଉ ବର୍ତ୍ତମାନ ସମୟର ବର୍ଷା ଏକତ୍ରିତ ରୂପେ ବର୍ଷିବ। ପୁଣି ଆମ୍ଭେମାନେ ସେ କଥାକୁ ଜାଣୁ ଯେ ଏପରି ସମୟରେ ମହାନ ଚିହ୍ନଗୁଡ଼ିକ ପୁଣି ଅଦ୍ଭୁତ ଲକ୍ଷଣଗୁଡ଼ିକ ସଂଘଟିତ ହେବାକୁ ହିଁ ଅଛି, ଯାହାକି ଅନେକ ଶ୍ରେଷ୍ଠ ନାମଧାରୀ ମଣ୍ଡଳୀ ଗୁଡ଼ିକରେ ବର୍ତ୍ତମାନ ଦେଖିବାକୁ ମିଳୁଅଛି, ଏହାକୁ ଅବହେଳିତ କରାଯାଇଅଛି। ତଥାପି ଉନ୍ମୁକ୍ତ ଦ୍ୱାରର ଏହିସବୁ ସୁଯୋଗ ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ, ଯାହାକୁ ମୁଁ ହାସଲ କରିସାରିଥିଲି, ଯହି ମଧ୍ୟକୁ ମୁଁ ପ୍ରବେଶ କରିସାରିଅଛି। ପୁଣି ସେହି ପ୍ରତ୍ୟାଦେଶଟି ଯାହାକୁ ଯୁବକ ବ୍ୟକ୍ତିଗଣଙ୍କୁ ଉତ୍ସାହିତ କରିଥାଏ, ଯେପରିକି ଏହାଠାରେ ଉପସ୍ଥିତ ଥିବା ଆପଣମାନଙ୍କ ପାଳକମାନଙ୍କ ପରି ଯୁବକମାନଙ୍କୁ ପ୍ରେରିତ କରେ, ତାହା ହିଁ ସେମାନଙ୍କୁ ଉତ୍ସାହିତ କରିଅଛି। ଯେପରିକି ମୁଁ ବୃଦ୍ଧାବସ୍ଥାକୁ ପଦାର୍ପଣ କରୁଅଛି, ପୁଣି ମୋହର ଦିନଗୁଡ଼ିକ ଯେ ଗଣନା କରାଯାଇ ସାରିଅଛି, ଆଉ ମୁଁ ବର୍ତ୍ତମାନ ମୁଁ ଜାଣେ ଯେ ଏହି ଯୁବକ ବ୍ୟକ୍ତିଗଣ ଏହି ସମାଚାରଟିକୁ ଆଦରି ନେବେ, ପୁଣି ପ୍ରଭୁଙ୍କ ଆଗମନ ଦିନ ପର୍ଯ୍ୟନ୍ତ ଏହାକୁ ସର୍ବତ୍ର ପ୍ରସାର କରିବେ। ଯଦି ସେ ମୋହର ପିଢ଼ିରେ ନ ଆସନ୍ତି, ତେବେ ସେମାନଙ୍କୁ ଏହା ପ୍ରସାରଣ କରିବେ, ଯାହା ପାଇଁ ମୁଁ ତାଙ୍କୁ ଦର୍ଶନ କରିବା ନିମନ୍ତେ ଆଶା ଲଗାଇ ରହିଅଛି। ମୁଁ ତ ପ୍ରତିଦିନ ତାଙ୍କ ପ୍ରତୀକ୍ଷା ରହି ଆସୁଅଛି, ଅପେକ୍ଷା କରୁଅଛି, ସେ ଘଡ଼ିଟିର ନିମନ୍ତେ ସ୍ୱୟଂକୁ ପ୍ରସ୍ତୁତ ରଖୁଅଛି। ଆମ୍ଭେମାନେ ନିଜ ନିଜର ମସ୍ତକକୁ ଅବରୋଧ କରି ରଖିଥିବା ସମୟରେ ଏହି ଧର୍ମଶାସ୍ତ୍ରକୁ ପାଠ କରିବା ପୂର୍ବେ ଆସନ୍ତୁ ପୁସ୍ତକର ଲେଖକଙ୍କ ସହିତ କଥାବାର୍ତ୍ତା କରିବା। ସ୍ୱର୍ଗବାସୀ ପିତା, ଆଜିର ରାତ୍ରି କାଳରେ ଜୀବିତ ହୋଇ ରହିଥିବା ଯୋଗୁଁ ଆମ୍ଭେ ଆପଣଙ୍କ ନିକଟରେ କୃତଜ୍ଞ ଅଟୁ। ପୁଣି ଏହା ମହାନ ସହରକୁ ପୁନର୍ବାର ଫେରି ଆସିଥିବା ଯୋଗୁଁ ଆପଣଙ୍କ ଧନ୍ୟବାଦୀ ଅଟୁ। ଏଠା ସ୍ଥିତ ଏହି ସୁନ୍ଦର ବାତାବରଣ ମଧ୍ୟରେ ବସିଥିବା ଅବସରରେ, ପାହାଡ଼ଗୁଡ଼ିକର ସହିତ ଘେରା ହୋଇ ରହିଥିବା ସ୍ଥାନରେ ଉପସ୍ଥିତ ଥିବା ଅବସରରେ, ଉପରକୁ ଚାହିଁ ପାହାଡ଼କୁ ବରଫରେ ଆଚ୍ଛାଦିତ ହୋଇ ରହିଥିବା ଦେଖୁଥିବା ଯୋଗୁଁ, ପୁଣି କମଳଲିମ୍ବୁର ଫୁଲଗୁଡ଼ିକର ସୁବାସ ବିଚ୍ଛୁରିତ ହେଉଥିବା ସମୟରେ, ଏହି ଯୋଗ୍ୟ ସମୟରେ ଆପଣ ଆମମାନଙ୍କୁ ଜୀବିତ ହୋଇ ରହିବାକୁ କେତେ ଯେ ସୁନ୍ଦର ପୃଥିବୀ ଦେଇଛନ୍ତି, ଏଥିପାଇଁ ଆମମାନେ ଧନ୍ୟବାଦୀ ଅଟୁ। ପୁଣି ଆମମାନେ କିପରି ଭାବରେ ଦେଖିଥାଉ ଯେ ମନୁଷ୍ୟଗଣ ବଡ଼ ବିଚଳିତ ହୋଇ ପଡ଼ିଛନ୍ତି, ପୁଣି ଏହି ଜଗତରେ ଆଚାର ବ୍ୟବହାରରେ ବିକୃତ ହୋଇ ପଡ଼ିଛନ୍ତି, ହେପିତ ଏହା ଆମମାନଙ୍କୁ ସ୍ୱୟଂ ବଡ଼ ଲଜ୍ଜିତ କରୁଅଛି। ଆଜିର ରାତ୍ରି କାଳରେ ଆମମାନେ ଏହି ସ୍ଥାନରେ ଅଛୁ, ଆମମାନଙ୍କ ସକଳ ପ୍ରକାରର ଉଦ୍ୟମକୁ ପରିଚିତ କରାଇବାକୁ ଯତ୍ନ କରୁଅଛୁ, ଲୋକମାନଙ୍କୁ ସେହି ପରମେଶ୍ୱର ଦର୍ଶନ କରାଇବାରେ ଯତ୍ନ କରିବାକୁ ଯିଏକି ଏହି ମହାନ ବିଷୟକୁ ସମ୍ପାଦନ କରିଅଛନ୍ତି। ପୁଣି ପରବର୍ତ୍ତୀ କାଳରେ ଏଥିରୁ ଅଧିକ ମହତ୍ ବିଷୟଗୁଡ଼ିକୁ ସାଧନ କରିବାକୁ ସମର୍ଥ ବୋଲି ଜାଣିଥିବାରୁ ସେପରି କରୁଅଛୁ। ଆଜିର ରାତ୍ରି କାଳରେ ସେହି ସବୁ ବିଷୟକୁ ଯେପରି ଲକ୍ଷ୍ୟ କରିପାରିବୁ, ହେ ପିତା ଯେତେବେଳେ ଆପଣଙ୍କର ବଚନକୁ ଆମେ ଖୋଲିଥାଉ, ପୁଣି ପାଠ କରିଥାଉ, ସେତେବେଳେ ସେହିସବୁ ମହତ୍ ବିଷୟକୁ ଯେବେ ଦେଖିପାରୁ, ହେ ପିତା ଏହାକୁ ଆମେ ପାଠ କରିପାରୁ, ତଥାପି ପ୍ରକାଶନର ମାଧ୍ୟମରେ ପବିତ୍ରାତ୍ମା ଏହି ବଚନକୁ ଉନ୍ମୋଚନ କରନ୍ତୁ, ଯେହେତୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ଏହାକୁ ଯାଚନା କରିଥାଉ, ଆମେନ। ଆଉ ଆପଣମାନେ ଯେଉଁମାନେ କି ସମ୍ଭବତଃ ଟିପ୍ପଣୀଗୁଡ଼ିକୁ ଲେଖିନେବାକୁ ପସନ୍ଦ କରନ୍ତି, ତତ୍ପରେ ସେବକଙ୍କ ସହିତ ଧର୍ମଶାସ୍ତ୍ରକୁ ପାଠ କରିବାକୁ ଚାହାନ୍ତି, ଯେପରିକି ନିୟମିତ ରୂପେ ସେମାନେ ଏହାକୁ ଧାରାବାହିକ ଭାବେ ପାଠ କରିଥାନ୍ତି। ପୁଣି ଏପରି ମଧ୍ୟ ହେଉଥିଲା ଯେତେବେଳେ ମୁଁ ବହୁ ବର୍ଷ ପୂର୍ବେ ଧର୍ମଶାସ୍ତ୍ରର ପଦପରଗୁଡ଼ିକୁ ମୋତେ ଲେଖିନେବାକୁ ପଡ଼ୁନଥିଲା, କିନ୍ତୁ ସେହି ସମୟରେ ମୁଁ ବର୍ତ୍ତମାନ କିଛିକାଂଶରେ ଗତ ବୟସ୍କ ହୋଇସାରିଛି। ବୁଝନ୍ତି ତ, ମୁଁ ଏଇ କିଛି ଦିନ ପୂର୍ବେ 25 ବର୍ଷ ଅବଧିକୁ ଅତିକ୍ରମ କରିଛି, 25 ବର୍ଷ ପୂର୍ବର ଅବସ୍ଥାକୁ ଅତିକ୍ରମ କରିସାରିଛି, ତେଣୁକରି ଏହା ମୋତେ କିଛିଟା ବିଷଣ୍ଣତାକୁ ପରିଚିତ କରାଉଅଛି। ଏହା ସତ୍ତ୍ୱେ ସେ ମୋତେ ଆହ୍ୱାନ କରି ନେଇଯିବା ପର୍ଯ୍ୟନ୍ତ ତାଙ୍କରି ବାକ୍ୟରେ ସେହିସବୁ ବିଷୟକୁ ଯାହାକୁ ମୋତେ ଜଣା ତାକୁ ଦୃଢ଼ତାର ସହିତ ଧରି ରଖିବାକୁ ମୁଁ ଅଦ୍ୟାବଧି ଯତ୍ନ କରୁଅଛି। ଆସନ୍ତୁ ଏତେବେଳେ ଆମମାନେ ସାଧୁ ଜୋହନଙ୍କ ପୁସ୍ତକର 14 ଅଧ୍ୟାୟକୁ ଖୋଲିବା। ଅତି ସୁପରିଚିତ ଥିବା ହସ୍ତାଂଶକୁ ଆଜି ରାତ୍ରି କାଳରେ ଆମମାନେ ପାଠ କରିବାକୁ ଚାହୁଁ। ଏହି ଅଂଶରୁ ଏକ ବିଷୟବସ୍ତୁକୁ ଉଦ୍ଧାର କରିବାକୁ ଚାହୁଁ, ଯଦି ପରମେଶ୍ୱର ସେପରି କିଛି ବିଷୟକୁ ପରିଚିତ କରାଇବାକୁ ଚାହୁଁଥାନ୍ତି। ପ୍ରାୟତଃ ସମସ୍ତେ ଏହାକୁ ଜାଣନ୍ତି, ଏପରି ଧାରଣା ହୁଏ, ଯେପରିକି କବର ଦେବାର ସମୟରେ ବହୁଧା ଏହାକୁ ବ୍ୟବହାର କରାଯାଏ। ସେପରି ଏକ ସମୟ ମଧ୍ୟ ଥିଲା ଯେତେବେଳେ ମୁଁ କବର ଦେବାର କାର୍ଯ୍ୟକୁ କରିଥାନ୍ତି, ଯାହାକି ପୃଥିବୀ ପୃଷ୍ଠରେ ହୋଇଥାନ୍ତା, ଏହାକୁ ନାଶ ହେବାକୁ ଦିଆଯାଇ ପୁନର୍ବାର ନୂତନ ରୂପେ ଜାତ ହେବାକୁ ଅଛି। ସାଧୁ ଜୋହନଙ୍କ ସୁସମାଚାର 14 ପର୍ବର 1 ପଦରୁ 7 ପଦ ପର୍ଯ୍ୟନ୍ତ ଯେପରି ମୁଁ ବିଶ୍ୱାସ କରେ, ମୁଁ ତାହାକୁ ଏହି ସ୍ଥାନରେ ଉଲ୍ଲେଖ ରଖିଅଛି। ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ, ତୁମମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋଠାରେ ମଧ୍ୟ ବିଶ୍ୱାସ କର। ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ଯଦି ନ ଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି, ମୁଁ ତୁମ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ପୁଣି ମୁଁ ଯାଇ ତୁମ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥି ନିମନ୍ତେ ମୁଁ ତୁମମାନଙ୍କୁ ଆପଣ ନିକଟକୁ ଘେନିଯିବି। ପୁଣି ମୁଁ ଯେଉଁ ସ୍ଥାନକୁ ଯାଉଅଛି ତାର ପଥା ତୁମମାନେ ଜାଣ। ଥୋମା ତାଙ୍କୁ ପଚାରିଲେ, ପ୍ରଭୁ ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି ତାହା ମାନେ ଜାଣୁନାହିଁ, ପଥ ବା କିପରି ଜାଣିପାରୁ? ଯୀଶୁ ତାହାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଯଦି ତୁମେମାନେ ମୋତେ ଜାଣିଥାନ୍ତ ତାହେଲେ ମୋହର ପିତାଙ୍କୁ ମଧ୍ୟ ଜାଣିଥାନ୍ତ, ଏବେ ତାହାଙ୍କୁ ଜାଣୁଅଛ ଓ ତାହାଙ୍କୁ ଦେଖିଅଛ। ଆପଣା ବାକ୍ୟର ପାଠିତ ଅଂଶ ପରେ ପରମେଶ୍ୱର ନିଜ ସକଳ ଆଶୀର୍ବାଦକୁ ଯୋଗ କରନ୍ତୁ। ଆମମାନେ ଆଗକୁ ବଢୁଥିବା ସମୟରେ ଏହାକୁ ଆମମାନେ ପୁନର୍ବାର ଉଦ୍ଧୃତ କରିବୁ। ଯେତେବେଳେ ମଣ୍ଡଳୀ ପାଇଁ ଆମମାନେ ଏକ ସଂକ୍ଷିପ୍ତ ଶିକ୍ଷା ବିଷୟକୁ କହିବାକୁ ଇଚ୍ଛା ପ୍ରକାଶ କରୁ। ଗତକାଲି ମୁଁ ଆରିଜୋନାର ୟୁମାରେ ଥିଲି, ଯେଉଁଠାରେ ବର୍ତ୍ତମାନ ମୋର ବାସସ୍ଥାନ ଅଛି। ମୁଁ ଇଣ୍ଡିଆନାର ଜାଫରସନଭିଲ୍‌ରେ ବାସ କରିବା ପୂର୍ବେ ମୁଁ ଯେତେବେଳେ ଏଠାରେ ଉପସ୍ଥିତ ଥିଲି, କିଛି ବର୍ଷ ପୂର୍ବେ ଏକ ଦର୍ଶନର ସୂଚନା ଅନୁସାରେ ମୁଁ ସେଠାକୁ ପ୍ରେରିତ ହେଲି ଆଉ ମୁଁ ସେହି ସମୟରୁ ଜେଫରସନଭିଲ୍‌ରେ ରହି ଆସୁଅଛି। ସେଠାରେ ମୋର କୌଣସି ପ୍ରକାର ମଣ୍ଡଳୀଟିଏ ନାହିଁ। ଆମମାନଙ୍କର ଭାଇ ଗ୍ରୀନ୍ ଏଠାରେ ଆମ ସହିତ ଉପସ୍ଥିତ ଅଛନ୍ତି। ସେ ଗୋଟିଏ ଆରାଧନାଳୟକୁ ସ୍ଥାପନ କରିଅଛନ୍ତି, ଯେଉଁଠାରେ କି ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ଏକ ମଣ୍ଡଳୀ, ଡାଉନ୍ ଟାଉନ୍ର ଏକ ମଣ୍ଡଳୀ ସେଠାରେ ସମବେତ ହୁଏ। ସେମାନେ ତହିଁରେ ବ୍ୟବସ୍ଥିତ ହୋଇଥିଲେ। ମୁଁ ଏପରି ବିଚାର ରଖେ ଯେ ସେମାନେ ଏହି ମଣ୍ଡଳୀକୁ ମୁକ୍ତ କରିଦେଇ ଭାଇ ବ୍ରୁକ୍ ପୁଣି ଭାଇ ଗ୍ଲିମରଙ୍କ ସହିତ ଅନ୍ୟତ୍ର ଚାଲିଗଲେ। ଆଉ ଭାଇ ପ୍ରେରି ଗ୍ରୀନ୍ ସେ ଟେକ୍ସାସରୁ ଅଟନ୍ତି, ସେ ସେଠାକୁ ଚାଲିଗଲେ, ପୁଣି ସ୍ଥାନଟିକ କବ୍ଜାକୁ ନେଲେ ଯାହାକି ଆମମାନଙ୍କ ସହିତ ସଂଯୁକ୍ତ ଅଟେ। ପୁଣି ଆମମାନେ ଅତ୍ୟନ୍ତ ଆନନ୍ଦିତ ଅଟୁ ଯେଉଁ ଉପାସନାଳୟଟି ବନ୍ଦ ହୋଇଯାଇଥିଲା ଭାଇ ଗ୍ରୀନ୍ ତାକୁ ପୁନର୍ବାର ଖୋଲିଛନ୍ତି। ଗତ ରାତିରେ ୟୁମାଠାରେ ଖ୍ରୀଷ୍ଟିଆନ ବ୍ୟବସାୟ ବ୍ୟକ୍ତିଗଣଙ୍କ ମଧ୍ୟରେ ମୁଁ ପ୍ରଚାର କରିଥିଲି। ମୁଁ ଉର୍ଦ୍ଧାନ୍ତିକରଣର ବିଷୟବସ୍ତୁ ଉପରେ ପ୍ରଚାର କରିଥିଲି। ଏକ ଭୋଜିର ସଭାରେ ସେପରି ଧରଣର ଏକ ସନ୍ଦେଶକୁ ପ୍ରଚାର କରିବାଟା ଏକ ଅଦ୍ଭୁତ ଧରଣ ପ୍ରସଙ୍ଗ ହୋଇପାରିଥାଏ, ମାତ୍ର ସେଠାରେ ପ୍ରାୟ ପ୍ରତ୍ୟେକ ଜଣ ଖ୍ରୀଷ୍ଟିଆନ ଥିଲେ। ଠିକ ଏହାରି ସଦୃଶ ଏହି ସକଳ ପ୍ରଚାର ଅଭିଯାନର ତାହାରି ସମତୁଲ ହୋଇପାରେ କିମ୍ବା ମଣ୍ଡଳୀରେ ସେପରି ଧରଣର ଦୃଶ୍ୟ ରହିଥାଇପାରେ। ବର୍ତ୍ତମାନ ମୁଁ ଏପରି ପଚାରି ପାରନ୍ତି, ଆପଣମାନଙ୍କ ମଧ୍ୟରୁ କେତେ ଜଣ ଖ୍ରୀଷ୍ଟିଆନ ଅଟନ୍ତି? ସମ୍ଭବତଃ ପ୍ରତିଟି ହାତ ଉପରକୁ ଉଠି ପଡିବ, ଆପଣ ସମସ୍ତେ ଖ୍ରୀଷ୍ଟିଆନ ଅଟନ୍ତି। ପୁଣି ତାହା ହିଁ ଆମମାନେ ଯଦି ଖ୍ରୀଷ୍ଟିଆନ ଅଟୁ, ତେବେ ତ ଆମମାନେ ଯେ ଦୟାପୂର୍ବକ ଆଗର ବିଷୟକୁ ପରିଚିତ କରାଇ ପାରିବା ଏପରି ମୁଁ ବିଚାର କରେ। ଏହାରି ଉପରେ ଆମମାନେ କେବଳ ଧାରଣା ବ୍ୟକ୍ତ କରିପାରିବା ନାହିଁ, ମାତ୍ର ଆମମାନଙ୍କ ଲକ୍ଷ୍ୟସ୍ଥଳ ଯେ କ'ଣ ଅଟେ ତାହା ଆମମାନଙ୍କୁ ଜାଣି ରଖିବାକୁ ଅଛି। ତାହାରି ଉପରେ ଆଜିର ରାତ୍ରିକାଳରେ ମୁଁ ପ୍ରଚାର କରିବାକୁ ଚାହେଁ। ଆଉ ବିଷୟବସ୍ତୁଟି ଏପରି ହେବ, ସେହିସବୁ ଘଟଣା ଯାହା ଘଟିବାକୁ ଅଛି। ଗତ ରାତିରେ ଉଦ୍ଧାନ୍ତିକରଣ ସମାଚାର ଉପରେ ପ୍ରଚାର କରିଥିଲି, ତେଣୁକରି ଆଜି ରାତିରେ ଏହି ବିଷୟବସ୍ତୁ ଉପରେ ପ୍ରଚାର କରିବାକୁ ଚାହେଁ, ଯଦ୍ୱାରା କି ଗତ ରାତିରେ ପ୍ରସଙ୍ଗକୁ ଏହାରି ସହିତ ମୁଁ ସମ୍ବନ୍ଧ ସ୍ଥାପନ କରିପାରେ। ଆଉ ସେପରି ସ୍ଥଳେ ଉଦ୍ଧାନ୍ତିକରଣର ଏକ ଘଟଣା ଘଟିବାକୁ ଯାଉଅଛି, ସେ କଥାକୁ ଆମମାନେ ସମସ୍ତେ ଜାଣୁ। ତାହା ତ ଭବିଷ୍ୟତ କାଳରେ ଘଟିବାକୁ ହିଁ ଯାଉଅଛି। ପୁଣି ଯୀଶୁ ଏହି ଅଂଶରେ ତାହାରି ବିଷୟରେ କହୁଅଛନ୍ତି, ସେ ଆମ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବା ପାଇଁ ଅଗ୍ରତେ ଯାଇଛନ୍ତି, ତୁମମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ। ଆଉ ସେ ଯିହୁଦୀମାନଙ୍କଠାରେ ଏ କଥାକୁ କହୁଅଛନ୍ତି, କହିଥିଲେ ତୁମମାନେ ଏତେବେଳେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିଥାଅ, ମୋଠାରେ ମଧ୍ୟ ବିଶ୍ୱାସ କର। ଯେପରି ଭାବେ ତୁମମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରିଅଛ, ମୋଠାରେ ମଧ୍ୟ ବିଶ୍ୱାସ କର, ଯେହେତୁ ମୁଁ ପରମେଶ୍ୱରଙ୍କ ପୁତ୍ର ଅଟେ। ବୁଝନ୍ତି ତ? ଆଉ ପରମେଶ୍ୱର ଅନ୍ୟ ଅର୍ଥରେ ମୁଁ ଆଉ ମୋର ପିତା ଏକ, ମୋର ପିତା ମୋଠାରେ ବାସ କରୁଅଛନ୍ତି। ଆଉ ତୁମମାନେ କରୁଥିବା ଯାହା କିଛି କର୍ମ ଦେଖିଥିବ ମୁଁ କରୁଥିବା ପରି ଦେଖୁଥାଅ, ସେହିସବୁ ମୁଁ କରେ ନାହିଁ, ଏହା ତ ମୋର ପିତା ଅଟନ୍ତି ଯିଏକି ମୋ ମଧ୍ୟରେ ବାସ କରି ଆପଣ କର୍ମକୁ କରନ୍ତି, ସେହିସବୁକୁ କରନ୍ତି। ପରମେଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟରେ ବାସ କରି ଜଗତ ସହିତ ସ୍ୱୟଂକୁ ସମ୍ମିଳିତ କରନ୍ତି। ସେହି ଯିହୁଦୀଗଣ ଯେଉଁମାନେ ପୁରୁଷ ପରମ୍ପରାରୁ ଏହାକୁ ଶିକ୍ଷାଲାଭ କରିଥିଲେ, ସେମାନଙ୍କ ପାଇଁ ଏକଥା ବିଶ୍ୱାସ କରିବାକୁ ବଡ଼ ସହଜ ସାଧ୍ୟ ଥିଲା ଯେ ସେପରି ସ୍ଥଳେ ଜଣେ ମହାନ ଅଲୌକିକ ପରମେଶ୍ୱର ଅଛନ୍ତି ବୋଲି। ମାତ୍ର ସେହି ପରମେଶ୍ୱର ଯେ ଅବତରଣ କରି ଆସିଲେ ଏ କଥାକୁ ଚିନ୍ତା କରିବାଟା, ପୁଣି ସ୍ୱୟଂକୁ ସେହି ବ୍ୟକ୍ତି ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ମଧ୍ୟରେ ଯେ ପ୍ରଗଟ କରୁଅଛନ୍ତି, ପରମେଶ୍ୱର ଏକ ଶରୀର ରୂପୀ ତମ୍ବୁରେ ସେ ବାସ କରି ରହିଲେ, ତାହାକୁ ବୁଝିବା ନିମନ୍ତେ ସେମାନଙ୍କ ପାଇଁ ଟିକେ କଷ୍ଟକର କଥା ଥିଲା। ମାତ୍ର ସେ କହିଥିଲେ ତୁମମାନେ ଈଶ୍ୱରଙ୍କଠାରେ ଯେପରି ବିଶ୍ୱାସ କରିଥାଅ, ମୋଠାରେ ମଧ୍ୟ ସେପରି ବିଶ୍ୱାସ କର, ଯେହେତୁ ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ପୁଣି ତୁମମାନଙ୍କ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ମୁଁ ଯାଉଅଛି। ଏହି ଜଗତ ପୃଷ୍ଠରେ ଯୀଶୁଙ୍କ ଜୀବନ କାଳଟି ପ୍ରାୟତଃ ଶେଷ ହେବାକୁ ଯାଉଥିଲା, ପରିସମାପ୍ତିକୁ ଆସୁଥିଲା। ସେ ଯେ ମାଂସମୟ ଶରୀରରେ ପ୍ରଘଟିତ ହୋଇଥିବା ଯିହୋଭା ଥିଲେ, ସେ କଥାକୁ ସେ ଲୋକମାନଙ୍କଠାରେ ଦେଖାଇଥିଲେ, ପୁଣି ସେମାନଙ୍କଠାରେ ପ୍ରମାଣିତ କରି ଦେଖାଇଥିଲେ ମହତ ଚିହ୍ନଗୁଡ଼ିକର ଦ୍ୱାରା, ପୁଣି ଅଦ୍ଭୁତ କର୍ମଗୁଡ଼ିକର ଦ୍ୱାରା, ପୁଣି ବାଇବଲର ପଦପର୍ବଗୁଡ଼ିକର ଦ୍ୱାରା ସେ ସ୍ୱୟଂକୁ ତହିଁରୁ ଉଦ୍ଧୃତ କରି ଦେଖାଇଥିଲେ। ଆଉ ସେ ଯେ ପ୍ରଘଟିତ ହୋଇଥିବା ପରମେଶ୍ୱର ଥିଲେ, ସେ କଥାକୁ ସେ ପ୍ରମାଣିତ କରିଥିଲେ। ଆଉ ସେ କହିଥିଲେ ମୋହର ଜୀବନଟିକୁ ଶେଷ ହେଉଥିବା ବିଷୟକୁ ତୁମମାନେ ଯେତେବେଳେ ଦେଖ, ତାହା ଏକ ଉଦ୍ଦେଶ୍ୟ ନିମନ୍ତେ ଶେଷ ହେଉଅଛି। ଆଉ ମୁଁ ଚାଲି ଯାଉଅଛି, ତୁମମାନଙ୍କ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ଯାଉଅଛି, ଯେପରିକି ମୁଁ ଯେଉଁଠାରେ ଅଛି ସେଠାରେ ତୁମମାନେ ମଧ୍ୟ ରହିପାର। ଆପଣଙ୍କ ଶିଷ୍ୟମାନଙ୍କୁ ଯୀଶୁ ସେହି ହେତୁରୁ କହୁଅଛନ୍ତି ଯେ ଏହି ଜୀବନଟି ମୃତ୍ୟୁ ଦ୍ୱାରା ଆଦୌ ଶେଷ ହେଉ ନାହିଁ। ଏହା ଯେ କବର ଦେବାର ଏକ ପ୍ରସଙ୍ଗ ଥିଲା ସେପରି କଥାକୁ କୁହାଯାଉଅଛି। ମନେ ରଖନ୍ତୁ ଆମମାନେ ଅଟୁ, ମୃତ୍ୟୁ ତ ଆମମାନଙ୍କର ଠିକ ସମ୍ମୁଖରେ ଉପସ୍ଥିତ। ଆମମାନେ କେହି ହେଲେ ଜାଣୁନା ଯେ ଆଜି ରାତ୍ରି କାଳରେ ଏପରି ମଧ୍ୟ କେତେକ ବ୍ୟକ୍ତି ଥାଇପାରନ୍ତି ଯେଉଁମାନେ କି ଏଠାରୁ ଜୀବିତ ଥାଇ ବାହାରିଯିବେ, ଏହି ଶାରୀରିକ ଜୀବନରେ ବାହାରିଯିବେ। ଏହା ତ ସେତେଟା କିଛି ଅନିଶ୍ଚିତ ଅଟେ। ବର୍ତ୍ତମାନ ଠାରୁ ଠିକ ପାଞ୍ଚ ମିନିଟ୍ ପରେ ଏପରି ମଧ୍ୟ ହୋଇପାରେ ଯେ ସେହି ସ୍ୱାସ୍ଥ୍ୟବାନ ଯୁବକ, ଏହି ଭବନ ମଧ୍ୟରେ ଥିବା ଯୁବା ବାଳକଗଣ ପାଞ୍ଚ ମିନିଟ୍ ପରେ ଶବ ଗୁଡାକ ହୋଇଯାଇପାରନ୍ତି, ତାହା ସତ କଥା ଅଟେ। ଆହୁରି ମଧ୍ୟ ଏପରି ହୋଇପାରେ ଯେ ପରବର୍ତ୍ତୀ ପାଞ୍ଚ ମିନିଟ୍ ମଧ୍ୟରେ ଆମମାନେ ସମସ୍ତେ ମହିମା ମଧ୍ୟରେ ଅବସ୍ଥାନ କରିଯାଇପାରୁ। ଆମମାନେ ତ ସେ କଥାକୁ ଆଦୌ ଜାଣୁନା, ତାହା ପରମେଶ୍ୱରଙ୍କର ହସ୍ତରେ ନିର୍ଭରଶୀଳ ଅଟେ। ଯୀଶୁ କହିଥିଲେ ଯେ ସେ ମଧ୍ୟ ଜାଣିନଥିଲେ, ସ୍ୱୟଂରୁ ଜାଣିନଥିଲେ ସେହି ଘଡ଼ିଟି ଯେ କେତେବେଳେ ଉପସ୍ଥିତ ହେବ ସେ କଥାକୁ ଜାଣିନଥିଲେ, କିନ୍ତୁ ତାହା କେବଳ ପରମେଶ୍ୱରଙ୍କ ହସ୍ତରେ ହୋଇଥିଲା। ଆଉ କିନ୍ତୁ ସେ ସେମାନଙ୍କୁ କହୁଥିଲେ ଯେ ମୃତ୍ୟୁ ପରେ ଜୀବନର ସତ୍ତା ରହିଅଛି, କାରଣ ମୁଁ ଯିବି ପୁଣି ସ୍ଥାନଟିଏ ପ୍ରସ୍ତୁତ କରିବି, ସେମାନଙ୍କୁ ଗ୍ରହଣ କରିବି, ତାହା ଅଟେ। ଏହାକୁ ପ୍ରଦର୍ଶନ କରେ ଯେ ସେ ସେମାନଙ୍କୁ କିପରି କହୁଥିଲେ ଯେ ଏହି ଜୀବନଟି ଶେଷ ହେଲା ପରେ ଏକ ଜୀବନର ସତ୍ତା ରହିଅଛି। ପୁଣି ତାହା ଆମ ସମସ୍ତଙ୍କୁ କିପରି ଧରଣର ଏକ ସନ୍ତୋଷକୁ ପ୍ରଦାନ କରିଥାଏ ଯେ ଅର୍ଥାତ୍ ଏହାକୁ ଜାଣିବା ଯୋଗୁଁ କି ଏହି ଜୀବନଟି ଶେଷ ହେଲା ଉତ୍ତାରେ ସେପରି ଏକ ଜୀବନ ରହିଛି ଯେଉଁରେ ଆମମାନେ ପ୍ରବେଶ କରିଥାଉ। ପୁଣି ଆପଣ ଯେତେବେଳେ ବୃଦ୍ଧ ହୋଇଯାଆନ୍ତି, ତାହା ଆପଣଙ୍କ ପକ୍ଷେ ଅଧିକ ବାସ୍ତବ ହୋଇଥାଏ। ଆପଣଙ୍କ ଜୀବନର ଦିନଗୁଡ଼ିକ ଯେ ସମାପ୍ତି ଆଡ଼କୁ ଅଗ୍ରସର କରୁଅଛି, ଏ କଥାକୁ ଆପଣ ଯେତେବେଳେ ଦେଖନ୍ତି ତତ୍ପରେ ଏହା ଆରମ୍ଭ ହୁଏ, ତତ୍ପରେ ଆପଣ ଅଧିକ ନିକଟ ସ୍ଥାନକୁ ଆସିପାରନ୍ତି ଆଉ ସେହି ମହାନ ଘଟଣା ନିମନ୍ତେ ଆପଣ ପ୍ରସ୍ତୁତ ହେବାକୁ ଲାଗନ୍ତି। ଏହା ବର୍ତ୍ତମାନ ସେପରି ଅଟେ, ଅନ୍ୟ ଏକ ଜଗତର ପାଇଁ, ଅନ୍ୟ ଏକ ସ୍ଥାନର ପାଇଁ ଏହା ତ ସେହି ସମାନ ଜୀବନର ଏକ ଲଗାତାର ପ୍ରକ୍ରିୟା ମାତ୍ର କହି ଅଟେ। ଏଠାରେ ଆପଣଙ୍କ ଜନ୍ମଗ୍ରହଣ ବିଷୟଟି ପୂର୍ବ ନିରୂପଣ ହିଁ ଅଟେ। ଆପଣମାନେ ଯେ ତାହାକୁ ବିଶ୍ୱାସ କରନ୍ତି ଏପରି ମୁଁ ଧାରଣା କରେ। ଆପଣମାନେ ମଧ୍ୟରେ ପ୍ରତ୍ୟେକ ଜଣ ଏକଥାକୁ ଜାଣନ୍ତି ଯେ ଆପଣମାନଙ୍କର ଜନ୍ମଗ୍ରହଣ ବିଷୟଟି ପୂର୍ବ ନିରୂପିତ ଯୋଜନା ଅନୁସାରେ ଅଟେ। ଆପଣମାନେ ସେ କଥାକୁ ଜାଣିଥିଲେ କି ଆପଣମାନଙ୍କର ଏଠା ସ୍ଥିତ ଅବସ୍ଥିତି ଏକ ପ୍ରକାର କାଳ୍ପନିକ କିମ୍ବା ଏକ ବିଚାର ମାତ୍ର କହିଥିଲା, ସବୁକିଛି ବିଷୟ ପରମେଶ୍ୱର ଦ୍ୱାରା ପୂର୍ବରୁ ନିରୂପଣ ହୋଇ ରହିଥିଲା। ଅର୍ଥାତ୍ ଆପଣମାନେ ଯେହେତୁ ଏଠାକୁ ଆସିବେ, ଏ ବିଷୟଟି ଜଗତର ପତନାବଧି ପୂର୍ବେ ନିର୍ମିତ ହୋଇ ରହିଥିଲା। ଅସୀମ ପରମେଶ୍ୱର ସେ କଥାକୁ ଜାଣିଥିଲେ, ପୁଣି ଅସୀମ ହେବା ଯୋଗୁଁ ସେହି ସବୁ କଣିକାକୁ ତାଙ୍କୁ ଅବଶ୍ୟ ଜାଣିବାର ହୋଇଥିଲା, ଯାହା ସବୁ ଏହି ପୃଥିବୀ ପୃଷ୍ଠରେ କଦାପି ଦୃଶ୍ୟକୁ ଆସିବାକୁ ଥିଲା। ପୁଣି ସେହି ସବୁ ମାଛି ପୋକଜୋକ ଆଦି କେତେଥର ସେମାନଙ୍କର ଚକ୍ଷୁଗୁଡ଼ିକୁ ପକାଇବେ ଉଠାଇବେ ସେ କଥା ସୁଦ୍ଧା ତାଙ୍କୁ ଜଣାଥିଲା, ତାହା ହିଁ ତ ଅସୀମର ଅର୍ଥ ଅଟେ। ବୁଝନ୍ତି ତ ଆପଣମାନେ ଅମର ସୀମିତ କ୍ଷୁଦ୍ର ବିଚାରଧାରାଗୁଡ଼ିକ ଅସୀମର ଅର୍ଥଟି ଯେ କ'ଣ ଅଟେ ସେ କଥାକୁ କଳ୍ପନା କରିପାରେ ନା। ଅସୀମ ପରମେଶ୍ୱର ସେତେ ସବୁକିଛି ବିଷୟକୁ ଜାଣନ୍ତି, ସେହି ହେତୁରୁ କୌଣସି ଗୋଟିଏ ମାତ୍ର ବିଷୟ ଆଦୌ ଅସ୍ପଷ୍ଟ ନୁହେଁ, ଅପରିଚିତ ନୁହେଁ। ଯଦି ପରମେଶ୍ୱର ବାକ୍ୟ ଆମକୁ ଜଣା, ତେବେ ଯେଉଁ ସ୍ଥାନରେ ସେ ଯେ ଆମମାନେ ବାସ କରି ରହିଅଛୁ ସେ କଥାକୁ ଆମମାନେ ଜାଣନ୍ତୁ, ଯେଉଁ ସମୟର ମଧ୍ୟରେ ଆମମାନେ ବର୍ତ୍ତମାନ ବାସ କରୁଅଛୁ ତା ଆମକୁ ଜଣା, ଆଗକୁ ଯେ କ'ଣ ରହିଅଛି ସେ କଥା ମଧ୍ୟ ଆମକୁ ଜଣା, ଆମେ ଯେ କ'ଣ ଅବସ୍ଥା ବିତାଇ ସାରିଅଛୁ ସେ କଥା ଆମମାନେ ଦେଖିଥାଉ। ପୁଣି ପରମେଶ୍ୱରଙ୍କ ଧର୍ମଶାସ୍ତ୍ରଟି ତାହା ତ ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶନ ଅଟେ, ସମସ୍ତ ଯୁଗର ମଧ୍ୟରେ ତାଙ୍କର ସକଳ କର୍ମ ତାହା ତ ପ୍ରକାଶିତ ବାକ୍ୟ ପୁସ୍ତକରେ ଲିପିବଦ୍ଧ ଅଟେ। ତତ୍ପରେ ଆସିବାକୁ ଥିବା ତାଙ୍କର ସକଳ ପ୍ରତିଜ୍ଞାଯୁକ୍ତ ବିଷୟଗୁଡ଼ିକ ପ୍ରମାଣର ମାପକାଠି ଅଟେ। ସୁତରାଂ ତାଙ୍କର ସକଳ ପ୍ରକାର ପ୍ରତିଜ୍ଞା ସତ୍ୟ ଅଟେ। ପରମେଶ୍ୱର କୌଣସି ବାକ୍ୟକୁ ସିଦ୍ଧ କଲା ପର୍ଯ୍ୟନ୍ତ ଆଦୌ କହିପାରନ୍ତି ନାହିଁ, ସେ ଯାହା କିଛି ବାକ୍ୟକୁ କହନ୍ତି ସେସବୁକୁ ନିହାତି ପକ୍ଷେ ସଫଳ ହେବାକୁ ହିଁ ଅଛି, ଜଗତର ପତନାବଧି ପୂର୍ବେ ସଫଳ ହେବାକୁ ଅଛି। ସେପରି ସ୍ଥଳେ କେତେକ ବ୍ୟକ୍ତି ଆଦି ପୁସ୍ତକକୁ ଏଥିରେ ମିଶାଇ ଦିଅନ୍ତି, ଯେତେବେଳେ କି ସେ ଏପରି କହିଥିଲେ ପରମେଶ୍ୱର ଆଦ୍ୟରୁ ଦୋହରାଇଥାନ୍ତି ନୁହେଁ, ଆପଣ କେବଳ ଭୁଲ ବୁଝନ୍ତି। ଜାଣନ୍ତି ତ ପରମେଶ୍ୱର ତ ଆଜିରେ ସେ କହିଥିଲେ ସେଠାରେ ସେପରି ହେଉ, ସେଠାରେ ସେପରି ହେଉ, ସେଠାରେ ସେପରି ହେଉ। ଏହି ପୃଥିବୀଟି ଭୟାବହ ଅନ୍ଧକାରରେ କେବଳ ଆଚ୍ଛନ୍ନ ଥିଲା, ଏପରିକି ସେ ଯେତେବେଳେ କହିଥିଲେ ସେଠାରେ ଦୀପ୍ତି ହେଉ, ଏପରି ମଧ୍ୟ ହୋଇପାରେ ଯେ ଆଲୋକ ସତ୍ତାକୁ ଆସିବା ପୂର୍ବେ ଶତ ଶତ ବର୍ଷ ଅନ୍ଧକାର ଯୁଗଟି ବିତି ସାରିଥିଲା। ମାତ୍ର ସେ ଏହାକୁ ଯେତେବେଳେ ଭାଷାରେ ବ୍ୟକ୍ତ କଲେ ଏହାକୁ ଅବଶ୍ୟ ସଫଳ ହେବାକୁ ହିଁ ଥିଲା, ଏହାକୁ ସେ ପ୍ରକାର ସଫଳ ହେବାକୁ ଥିଲା, ବୁଝନ୍ତି ତ। ଆଉ ସେ ଆପଣାର ବଚନକୁ କହିଲେ, ସେହି ସବୁ ବୀଜ ଜଳ ମଧ୍ୟରେ ମଗ୍ନ ହୋଇ ରହିଥିଲା, ପୁଣି ସେ ଧରାପୃଷ୍ଠ ଯେତେବେଳେ ଶୁଷ୍କ କଲେ ତତ୍ପରେ ଯେ ବୀଜ ଗୁଡ଼ିକ ଅଙ୍କୁରିତ ହେଲା। ସେ ଯାହା କିଛି ନିର୍ଦ୍ଦେଶ ଦିଅନ୍ତି ତାହାକୁ ନିଶ୍ଚିତ ଭାବେ ସଫଳ ହେବାକୁ ହିଁ ଅଛି। ସେ ତ ଭାବବାଦୀମାନଙ୍କ ଦ୍ୱାରା କଥା କହିଲେ। ଗତ ରାତିରେ ମୁଁ ଏହାକୁ ଉଦ୍ଧୃତ କରି କହିଥିଲି, ଯେପରିକି ଯିଶାଙ୍କ ପୁସ୍ତକକୁ ଆମମାନେ ଗ୍ରହଣ କରିବାକୁ ଚାହୁଁ। ସେ କହିଥିଲେ, ଏକ କୁମାରୀ ଗର୍ଭବତୀ ହେବ, କିଏ ଅବା ବିଚାର କରିବ? ସେପରି ଜଣେ ବ୍ୟକ୍ତି ଯିଏକି ଲୋକମାନଙ୍କ ବିଚାର ବୁଦ୍ଧିରେ ଜଣେ ଜଣାଶୁଣା ଲୋକ ଥିଲେ, ସେ ହିଁ ସେପରି ଜଣେ ବାକ୍ୟକୁ କହିପାରିଲେ ଯେ ଜଣେ କୁମାରୀ ବ୍ୟକ୍ତି, ଜଣେ କୁମାରୀ ପୁଣି ଗର୍ଭବତୀ ହେବେ। କିନ୍ତୁ ଯେହେତୁ ସେ ଜଣେ ଭାବବାଦୀ ଥିଲେ, ସେ ତ ପରମେଶ୍ୱରଙ୍କ ଏକ ପ୍ରତିଫଳକ ଅଟନ୍ତି, ସେ ତ ଏନିମନ୍ତେ ପରିଚିତ ଅଟନ୍ତି, ଯେପରିକି ନିଜର ବାକ୍ୟ ଗୁଡାକୁ ଆଉ କହିପାରନ୍ତି ନାହିଁ। ସେ ଯାହା କିଛି ବାକ୍ୟ କହନ୍ତି ସେସବୁକୁ ଅବଶ୍ୟ ପରମେଶ୍ୱର ବାକ୍ୟ ହେବାକୁ ଅଛି। ସେ ତ ଏକ ପ୍ରତିଫଳକ ମାତ୍ର ହିଁ ଅଟନ୍ତି, ପୁଣି ସେ ପରମେଶ୍ୱରଙ୍କ ମୁଖପାତ୍ର ଅଧିବକ୍ତା ଅଟନ୍ତି। ଆଉ ତେଣୁ ସେହି ହେତୁ ସେ କହିଲେ ଜଣେ କୁମାରୀ ଗର୍ଭବତୀ ହେବ। ସେ ଏହାକୁ ସମ୍ଭବତଃ ବୁଝିପାରିନଥିଲେ, ମାତ୍ର ତାହାରି ମାଧ୍ୟମରେ ପରମେଶ୍ୱର ଏହାକୁ କହିଥିଲେ, କାରଣ ସେ ତାହାକୁ ପ୍ରତିଜ୍ଞା କରିଥିଲେ। ଆପଣା ଦାସ ଭବିଷ୍ୟତ ଭକ୍ତମାନଙ୍କଠାରେ ପ୍ରଗଟ କରା ନ ଯାଏ ସେ କିଛି କଲେ ନାହିଁ, ଆଦୌ କରିପାରନ୍ତି ନାହିଁ। ତତ୍ପରେ ସେ ତାହାକୁ ଯେତେବେଳେ କହିଲେ, ତାହା ତ ଘଟିବା ପୂର୍ବେ 800 ବର୍ଷର ଏକ ସମୟ ଅତିବାହିତ ହୋଇସାରିଥିଲା, ମାତ୍ର ଏହାକୁ କଦାପି ସଫଳ ମାତ୍ର ଏହାକୁ ତଥାପି ସଫଳ ହେବାକୁ ହିଁ ଥିଲା। ପରିଶେଷରେ ପରମେଶ୍ୱରଙ୍କ ସେହି ସବୁ ବାକ୍ୟ ଜଣେ କୁମାରୀଙ୍କ ଗର୍ଭରେ ସୃଷ୍ଟିର ହେଲା, ଆଉ ସେ ଗର୍ଭବତୀ ହେଲେ, ପୁଣି ଇମାନୁଏଲଙ୍କୁ ଜାତ କଲେ। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି, ଆଉ ତାହାଙ୍କ ସ୍କନ୍ଦରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କ ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଏହାକୁ ଠିକ୍ ସେ ପ୍ରକାରେ ସଫଳ ହେବାକୁ ହିଁ ଥିଲା, ଯେହେତୁ ଭାବବାଦୀମାନଙ୍କ ମୁଖ ଦ୍ୱାରା ପରମେଶ୍ୱର ତାହାକୁ କହିଥିଲେ। ପୁଣି ପରମେଶ୍ୱରଙ୍କ ସକଳ ବାକ୍ୟକୁ ନିଶ୍ଚିତ ଭାବେ ସଫଳ ହେବାକୁ ହିଁ ଅଛି। ସେହିଥିରୁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ଯୀଶୁ ଯେ ଯାଇଅଛନ୍ତି, ସେ କଥାକୁ ଆମମାନେ ସମସ୍ତେ ଜାଣୁ। ତାଙ୍କ ପ୍ରଜାଗଣକୁ ତାଙ୍କଠାରେ ଗ୍ରହଣ କରିବାକୁ ସେ ସେଠାକୁ ଯାଇଅଛନ୍ତି। ସେହି ପ୍ରଜାଗଣ କେଉଁମାନେ ଅଟନ୍ତି? ସେହି ପ୍ରଜାଗଣର ଏକ ଅଂଶ ଯେ ଆଜି ରାତିରେ ଏଠାସ୍ଥିତ ସଜ୍ଜନଗଣ ଅଟନ୍ତି, ଆମମାନେ ଅଟୁ, ଏପରି ମୁଁ ଭରସା କରେ। ଏ ମୋହର ବନ୍ଧୁ, ଏହା ଯଦି ତାହା ନ ହୁଏ, ତେବେ ପରମେଶ୍ୱର ଏକ ପନ୍ଥାକୁ ପ୍ରସ୍ତୁତ କରିଅଛନ୍ତି, ଏକ ସର୍ତ୍ତକୁ ରଖିଅଛନ୍ତି, ଯଦ୍ୱାରା ଆପଣ ଯଦି ଚାହାନ୍ତି ତେବେ ଆପଣମାନେ ତହିଁରେ ଅଂଶୀ ହୋଇପାରନ୍ତି। ଆପଣମାନେ ନିଜସ୍ୱ ଇଚ୍ଛାର ମାଲିକ ଅଟନ୍ତି, ଆପଣ ଯେ ପ୍ରକାର ଚାହାନ୍ତି ତଦ୍ରୂପ ବ୍ୟବହାର କରିପାରନ୍ତି। ମାତ୍ର ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଆଉ ଏହି ପ୍ରକାର ଏକ ଜଗତରେ ଯାହାକୁ ପରିଚୟ ଆସିବାକୁ ଅଛି, ସେପରି ସ୍ଥଳେ ଏକ ଜଗତକୁ ପରିଚୟ ଆସିବାକୁ ଅଛି। ଠିକ୍ ଏଠାରେ ଆପଣମାନଙ୍କ ଜନ୍ମଗ୍ରହଣ କଲା ପରି ମୁଁ କହିଥିଲି, ଆପଣମାନେ ସୃଷ୍ଟି ହୋଇଥିଲେ, ପ୍ରସ୍ତୁତ ହୋଇସାରିଥିଲେ, ଆପଣମାନେ ଏଠାକୁ ଆସିବେ ବୋଲି ପରମେଶ୍ୱର ପୂର୍ବରୁ ଜାଣିଥିଲେ। ଆଉ ଆପଣମାନେ ଏତେବେଳେ ଜାଣନ୍ତି, ଏପରିକି ଆପଣମାନଙ୍କ ପିତାମାତା କରିଥିବା କର୍ମ ଗୁଡାକୁ ଆପଣମାନେ ଜାଣନ୍ତି। ତତ୍ପରେ ଲୋକମାନେ ବିଚାର କରନ୍ତି ଯେ ତାହା ପୁରୁଷ ପରମ୍ପରା କ୍ରମେ ଆଦୌ ସ୍ମରଣିତ ହୁଏ ନାହିଁ, ମାତ୍ର ଏହା ସବକାର ହିଁ ଅଟେ ସ୍ମରଣ କରାଯାଏ। ଏବ୍ରିମାନଙ୍କର ପୁସ୍ତକରେ ତାହା ଯେ ସମ୍ଭବତଃ ସପ୍ତମ ଅଧ୍ୟାୟ ରହିଥାଏ, ଏପରି ମୁଁ ଭରସା କରେ। ସେହି ଅଂଶରେ ପାଉଲ କହୁଛନ୍ତି, ଚିଟାଓର ଲେଖକ କହୁଛନ୍ତି, ଏହା ଯେ ତାହା ଅଟେ ଏପରି ମୁଁ ବିଶ୍ୱାସ କରେ। ସେହି ମହାନ ଘଟଣାଟିର ବିଷୟରେ ବର୍ଣ୍ଣନା କରୁଅଛନ୍ତି, ଯାହାକି ଅବ୍ରାହମଙ୍କ ସହିତ ଘଟିଥିଲା, ଅର୍ଥାତ୍ ସେ ମଲ୍କିଶେଦକଙ୍କୁ ଦଶମାଂଶ ଦେଇଥିଲେ, ତାହାରି ଉପରେ କହୁଛନ୍ତି, ରାଜାମାନଙ୍କୁ ବଧ କରି ସେଥିରେ ଫେରୁଥିଲେ, ସେହି ଘଟଣାଟିକୁ ସେ ଉଲ୍ଲେଖ କରୁଛନ୍ତି। ଆଉ ସେ ଏପରି କହିଥିଲେ, ରାଜାମାନଙ୍କୁ ବଧ କରି ଫେରୁଥିବା ସମୟରେ ସେତେବେଳେ ମଲ୍କିଶେଦକଙ୍କୁ ଭେଟିଥିଲେ, ସେତେବେଳେ ଲେବି ତାଙ୍କ କଟିରେ ଥିଲେ। ପରେ ସେ ବିବେଚନା କରିପାରିଥିଲେ ଯେ ଲେବି ଯେତେବେଳେ ଅବ୍ରାହମଙ୍କ କଟିରେ ଥିଲେ, ସେତେବେଳେ ସେ ମଧ୍ୟ ଦଶମାଂଶ ପ୍ରଦାନ କରିଥିଲେ, ଯିଏକି ତାଙ୍କର ପିତାମହ ଥିଲେ। ଆଉ ସେ ପ୍ରଜାଗଣର ସକଳ ପାପକୁ ସେମାନଙ୍କର ସନ୍ତାନ ରୂପରେ ବଂଶ ପରମ୍ପରା ଧରି ସ୍ମରଣ କରନ୍ତି, ଯେଭଳି ତାଙ୍କର ବଚନକୁ ରକ୍ଷା କରନ୍ତି ନାହିଁ। ବୁଝନ୍ତି ତ, ଆପଣମାନେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ପୂର୍ବ ନିର୍ମିତ ଯୋଜନାର ଅନ୍ତର୍ଗତ ଥିଲେ। ପରମେଶ୍ୱରଙ୍କ ସହିତ କୌଣସି ପ୍ରକାରେ ଘଟଣା ହଠାତ୍ ଘଟେ ନାହିଁ, ସେ ଏହାର ସବୁକିଛି ବିଷୟକୁ ଜାଣନ୍ତି। ଏହିସବୁ କିଛି ଘଟଣା ପୂର୍ବ ନିର୍ମିତ ଯୋଜନା ସହିତ କାର୍ଯ୍ୟକାରୀ ହୁଏ। କେତେକ ପୁରୁଷ ଧରି ଯୋଜନା ହୋଇ ରହିଥିଲା, ଯେପରିକି ତଦନୁସାରେ ଆପଣମାନେ ଆଜିର ରାତ୍ରି କାଳରେ ଏଠାରେ ଉପସ୍ଥିତ ଥାଇପାରନ୍ତି। ସେ କଥା ଆପଣମାନେ ଜାଣିଥିଲେ କି? କେବଳ ଚିନ୍ତା କରନ୍ତୁ ଯେ ଆପଣ ଏକଦା, ତାହାକୁ ମୁଁ ପୁନର୍ବାର ଦୋହରାଇବି, ଏକଦା ଆପଣ ନିଜ ପିତାଙ୍କର ଔରସରେ ଥିଲେ, ଆପଣଙ୍କ ପିତାଙ୍କର ସୂକ୍ଷ୍ମଣ ମଧ୍ୟରେ ଥିଲେ, ଆଉ ସେତେବେଳେ ସେ ଆପଣଙ୍କୁ ଜାଣିନଥିଲେ, କିମ୍ବା ଆପଣ ମଧ୍ୟ ସେତେବେଳେ ତାଙ୍କୁ ଚିହ୍ନି ନଥିଲେ। ମାତ୍ର ଆପଣ ଧ୍ୟାନ ଦିଅନ୍ତୁ, ସେତେବେଳେ ଆପଣ ଅଙ୍କୁରିତ ହେବାର ଭୂମି ଉପରେ ଥିଲେ, ଆପଣଙ୍କ ମାତାଙ୍କର ଗର୍ଭରେ ଥିଲେ, ପବିତ୍ର ବିବାହର ସମ୍ପର୍କ ଦ୍ୱାରା ସେଠାରେ ଥିଲେ, ସତ୍ପରେ ନିଜ ପିତାଙ୍କର ପ୍ରତିମୂର୍ତ୍ତି ପ୍ରକଟିତ ହୋଇ ଜଣେ ବ୍ୟକ୍ତିର ରୂପକୁ ଆପଣ ଆସିଲେ, ତତ୍ପରେ ଯାଏ ଏକ ସଭ୍ୟତା ଗଢ଼ି ଉଠିଲା। କେବଳ ଗୋଟିଏ ମାତ୍ର ପନ୍ଥା ଯଦ୍ୱାରା ଆପଣ ଏକ ପୁତ୍ର ସନ୍ତାନ ହୋଇପାରନ୍ତି, ପରମେଶ୍ୱରଙ୍କ କନ୍ୟା ସନ୍ତାନ ହୋଇପାରନ୍ତି, ଯେହେତୁ ଆପଣଙ୍କୁ ନିହାତି ପକ୍ଷେ ହେବାକୁ ହିଁ ଅଛି। ଆପଣଙ୍କୁ ଅବଶ୍ୟ ଅନନ୍ତ ଜୀବନକୁ ହାସଲ କରି ରହିବାକୁ ଅଛି। ପୁଣି ଅନନ୍ତ ଜୀବନର କେବଳ ଏକମାତ୍ର ରୂପରେଖ ପରିଚୟ ରହିଛି, ଆଉ ତାହା ପରମେଶ୍ୱରଙ୍କ ଜୀବନ ଅଟେ। ଅନନ୍ତ ଜୀବନ କେବଳ ଏକମାତ୍ର ରୂପରେଖ ରହିଛି, ଆଉ ତାହା ପରମେଶ୍ୱର ହିଁ ଅଟନ୍ତି। ସେପରି ସ୍ଥଳେ ପରମେଶ୍ୱରଙ୍କ ପୁତ୍ର ହୋଇ ରହିବା ପାଇଁ ହେଲେ ତାଙ୍କଠାରେ ଆପଣଙ୍କୁ ନିରନ୍ତର ଅବସ୍ଥାନ କରି ରହିବାକୁ ହିଁ ଥିଲା। ଆପଣଙ୍କ ଜୀବନର ଅଣୁ, ଆତ୍ମିକ ଜୀବନର ଅଣୁଟି ଆଜିର ରାତ୍ରିକାଳରେ ପରମେଶ୍ୱରଙ୍କଠାରେ ରହିବାକୁ ହିଁ ଥିଲା। ଏଥିପୂର୍ବେ କି ଏକ ସୂକ୍ଷ୍ମଟିର ଅବସ୍ଥିତି ରହିଥିଲା, ତା ପୂର୍ବରୁ ଆପଣଙ୍କ ଜୀବନର ଅଣୁଟିକୁ ପରମେଶ୍ୱରଙ୍କ ମଧ୍ୟ ଅବସ୍ଥାନ ରହିବାକୁ ହିଁ ଥିଲା। ବୁଝନ୍ତି ତ, ଆପଣ ତ ଅନ୍ୟ କିଛି ଆଉ ନୁହନ୍ତି, କେବଳ ପରମେଶ୍ୱରଙ୍କ ଜଣେ ପୁତ୍ର ସନ୍ତାନ ରୂପେ ତାଙ୍କର ଅଣୁର ଏକ ପ୍ରଘଟୀକରଣ ଥିଲେ, ଯାହାକି ପରମେଶ୍ୱର ମଧ୍ୟ ବାସ କରି ରହିଥିଲା। ପୁଣି ଆପଣଙ୍କ ମଧ୍ୟ ତାଙ୍କର ବଚନଟି ପରିଚିତ ହେଲା, ଉତ୍ତରେ ତାହାର ତାଙ୍କ ଯୁଗକୁ ଆଲୋକ ଦେବା ନିମନ୍ତେ ଆପଣ ପ୍ରଘଟିତ ହୋଇଥିବା ଏକ ଜ୍ୟୋତି ଅଟନ୍ତି। ଆପଣ ତ ନିଜ ମଧ୍ୟରେ ପରମେଶ୍ୱରଙ୍କ ଜ୍ୟୋତିକୁ ପ୍ରକଟିତ କରୁଅଛନ୍ତି, ଯେହେତୁ ଆପଣ ପରମେଶ୍ୱରଙ୍କ ପୁତ୍ର ସନ୍ତାନ କିମ୍ବା ଏକ କନ୍ୟା ସନ୍ତାନ ଅଟନ୍ତି। ସେଇ ହେତୁରୁ ମୁଁ ଯେ କ'ଣ ଅର୍ଥ କରେ ସେ କଥାକୁ ଆପଣମାନେ ବୁଝିଲେ କି? ବୁଝନ୍ତି ତ, ଆପଣମାନେ କହିଲେ ଥିଲେ, ଆପଣମାନେ ବର୍ତ୍ତମାନ ଗଠିତ ହେଲେ। ଆଜି ରାତ୍ରିକାଳରେ ଆପଣମାନେ ଏଥିପାଇଁ ଆରାଧନାଳୟରେ ବସିଅଛନ୍ତି, ଯେହେତୁ ଏହି ରାଷ୍ଟ୍ରଦ୍ରୋହ ପାଇଁ, ପୁଣି ଏହି ଲୋକମାନଙ୍କ ପାଇଁ ପରମେଶ୍ୱର ପ୍ରକଟିତ କରିବା ପାଇଁ ଆପଣମାନଙ୍କର କର୍ତ୍ତବ୍ୟ ରହିଛି। ପୁଣି ସେହି ପଡ଼ୋଶୀମାନଙ୍କୁ ଯେଉଁଠାରେ ଆପଣମାନେ ବାସ କରି ରହିଛନ୍ତି, ସେମାନଙ୍କଠାରେ ପରମେଶ୍ୱରଙ୍କୁ ପ୍ରଗଟିତ କରିବାକୁ ଆପଣଙ୍କର ଦାୟିତ୍ୱ ରହିଅଛି। ଆପଣ ଯେକୌଣସି ସ୍ଥାନରେ ରହନ୍ତୁ ନା କାହିଁକି, ଆପଣ ଯେ ଏହି ସ୍ଥାନରେ ଉପସ୍ଥିତ ଥିବେ ସେ କଥାକୁ ପରମେଶ୍ୱର ଜାଣିଥିଲେ, ଯେହେତୁ ତାଙ୍କର ଅଣୁଗୁଡ଼ାକର ମଧ୍ୟରୁ ଆପଣ ଏକ ଅଣୁ ଅଟନ୍ତି, କିମ୍ବା ତାଙ୍କର ଗୁଣଗୁଡ଼ିକ ଏକ ଗୁଣ ଅଟନ୍ତି। ଆପଣଙ୍କୁ ତାହା ହେବାକୁ ହିଁ ଥିଲା। ଆପଣ ଯଦି କଦାପି ଥିଲେ, ଆପଣ ଯଦି ଅନନ୍ତ ଜୀବନକୁ ଲାଭ କରିଅଛନ୍ତି, ତେବେ ତ ଏହା ସର୍ବଦା ଅନନ୍ତ ଜୀବନ ହୋଇ ରହିଥିଲା। ଆଉ ପରମେଶ୍ୱର ଏଥିପୂର୍ବେ କି ମୂଳଦୁଆ ଥିଲା, ଜଗତର ମୂଳଦୁଆ ସ୍ଥାପିତ ହେଲା। ଆପଣ ଯେ ଏହି ଆଳୟରେ ଉପସ୍ଥିତ ରହିବେ ସେ କଥାକୁ ପରମେଶ୍ୱର ଜାଣିଥିଲେ। ପୁଣି ଯେତେବେଳେ ବଚନ କିମ୍ବା ଜଳ ବାକ୍ୟ ଧୌତିକୃତ ଜଳ ଆପଣଙ୍କ ଉପରେ ପଡ଼ିଲା, ତାହା ଏକ ଆକୃତିକୁ ପ୍ରକଟ କଲା। ମାତ୍ର ଆପଣ ଧ୍ୟାନ ଦିଅନ୍ତୁ, ସେତେବେଳେ ଆପଣ ଅଙ୍କୁରିତ ହେବାର ଭୂମି ଉପରେ ଥିଲେ, ଆପଣଙ୍କ ପିତାଙ୍କ ଗର୍ଭରେ ଥିଲେ, ମାତାଙ୍କ ଗର୍ଭରେ ଥିଲେ, ପବିତ୍ର ବିବାହର ସମ୍ପର୍କତା ସେଟା ଥିଲେ। ତତ୍ପରେ ନିଜ ପିତାଙ୍କର ପ୍ରତିମୂର୍ତ୍ତି ପ୍ରକଟିତ ହୋଇ ଜଣେ ବ୍ୟକ୍ତିର ରୂପରେଖ ଆପଣ ଆସିଲେ, ତତ୍ପରେ ଏକ ସଭ୍ୟତା ଗଢି ଉଠିଲା। ବୁଝନ୍ତି ତ, ଆପଣ ରାଜାଙ୍କର ନାଗରିକଗଣ ଅଟନ୍ତି, କେବଳ ନାଗରିକଗଣ ଏପରି ନୁହେଁ, ମାତ୍ର ଆପଣମାନେ ସନ୍ତାନଗଣ ଅଟନ୍ତି, ଜୀବିତ ପରମେଶ୍ୱରଙ୍କ ପୁତ୍ରଗଣ ଆଉ କନ୍ୟାଗଣ ଅଟନ୍ତି। ଏହା ଯଦି ତାହା ହୋଇଥାଏ, ତେବେ ତ ଅନନ୍ତ ଜୀବନ ଆପଣମାନଙ୍କ ମଧ୍ୟରେ ବାସ କରେ। ଆଉ ତତ୍ପରେ ଏହା ଯଦି ତାହା ଥିଲା, ତେବେ ତ ଯୀଶୁ ପ୍ରକଟିକୃତ ହୋଇଥିବା ପରମେଶ୍ୱରଙ୍କ ପରିପୂର୍ଣ୍ଣତା ଥିଲେ, ସେ ତ ଶାରୀରିକ ଭାବେ ପରମେଶ୍ୱର ପରିପୂର୍ଣ୍ଣତା ଥିଲେ। ସେହି ହେତୁରୁ ସେ ଯେତେବେଳେ ଏହି ପୃଥିବୀକୁ ଅବତରିତ ହୋଇ ଆସିଲେ, ପୁଣି ମାଂସମୟ ଶରୀରରେ ପ୍ରକଟ ହେଲେ, ସେହି ସମୟରୁ ଆପଣମାନେ ମଧ୍ୟ ତାଙ୍କରିଠାରେ ଥିଲେ। ଯେହେତୁ ସେ ବଚନ ଥିଲେ, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତରେ ଥିଲେ, ପୁଣି ବାକ୍ୟ ପରମେଶ୍ୱର ଥିଲେ, ପୁଣି ବାକ୍ୟ ଦେହବନ୍ତ ହେଲେ ଆଉ ଆମମାନ ମଧ୍ୟରେ ବାସ କଲେ। ବାକ୍ୟ ହିଁ ଦେହବନ୍ତ ହେଲେ, ସେହି ହେତୁରୁ ଆପଣମାନେ ତାଙ୍କ ସହିତ ଚଲାବୁଲା କଲେ। ଯେତେବେଳେ ଆପଣମାନେ ତାଙ୍କ ମଧ୍ୟରେ ବାସ କରି ରହିଲେ, ସେତେବେଳେ ଏହି ଧରାପୃଷ୍ଠରେ ଥିଲେ, ଯେତେବେଳେ ବାସ କରି ତାଙ୍କଠାରେ ରହିଥିଲେ, ଆପଣମାନେ ତାଙ୍କ ସହିତ ଯାତନା ଭୋଗ କଲେ, ପୁଣି ଆପଣମାନେ ତାଙ୍କ ସହିତ ମୃତ୍ୟୁଭୋଗ କଲେ, ଆପଣମାନେ ତାଙ୍କ ସହିତ କବର ପାଇଲେ, ଯେତେବେଳେ ଆପଣମାନେ ତାଙ୍କ ସହିତ ଥାଏ ମୃତ୍ୟୁଞ୍ଜୟ ହୋଇଅଛନ୍ତି, ପୁଣି ପରମେଶ୍ୱରଙ୍କ ଗୁଣଗୁଡ଼ିକୁ ପ୍ରକଟିତ କରିଅଛନ୍ତି, ସ୍ୱର୍ଗୀୟ ସ୍ଥାନ ଛାଡ଼ି ସ୍ୱର୍ଗୀୟ ସ୍ଥାନ ଗୁଡ଼ିକରେ ଉପବେଶନ କରିଅଛନ୍ତି, ପୂର୍ବରୁ ଉତ୍ଥାପିତ ହୋଇଅଛନ୍ତି, ନୂତନ ଜୀବନର ପ୍ରତି ଉତ୍ଥାପିତ ହୋଇଅଛନ୍ତି, ପୁଣି ଯୀଶୁ ଖ୍ରୀଷ୍ଟଠାରେ ଥାଇ ସ୍ୱର୍ଗୀୟ ସ୍ଥାନ ଗୁଡ଼ିକ ଯେତେବେଳେ ବାସ କରୁଅଛନ୍ତି। ଆରେ ବା, ଏହି ଆଧୁନିକ ମଣ୍ଡଳୀ ଗୁଡ଼ିକ ପାଇଁ ତାହା ଅତି ଗୁରୁତର ଅର୍ଥକୁ ପ୍ରକାଶ କରେ, ତାହା ତ ଆମମାନଙ୍କ ପାଇଁ ଗଭୀର ଭାବକୁ ପ୍ରକାଶ କରେ, ଖ୍ରୀଷ୍ଟଙ୍କଠାରେ ସ୍ୱତଃ ଭାବେ ଆମମାନଙ୍କୁ ଥିବାର ଦେଖି ତାହା ପ୍ରକାଶିତ କରେ। ବର୍ତ୍ତମାନ ଆମମାନେ ଯଦି ପରମେଶ୍ୱରଙ୍କ ସେହିସବୁ ସଦ୍ଗୁଣ ଥିଲୁ, ତେବେ ତ ରୀତିନୀତି ଦ୍ୱାରା ଆମମାନେ ଆଦୌ ବଞ୍ଚିପାରିବା ନାହିଁ, ଆମମାନେ ସଂସ୍ଥାୟୀ ପଦ୍ଧତି ଦ୍ୱାରା ଆଦୌ ଜୀବନଯାପନ କରିପାରିବା ନାହିଁ। ଆମମାନଙ୍କ ନିହାତି ପକ୍ଷେ ବାକ୍ୟ ଦ୍ୱାରା ଜୀବିତ ରହିବାକୁ ହିଁ ଅଛି, କାରଣ କନ୍ୟା ବରଙ୍କର ଏକ ଅଂଶବିଶେଷ ଅଟନ୍ତି, ଯେପରିକି କେହି ଜଣେ ସ୍ତ୍ରୀ ଆପଣା ସ୍ୱାମୀର ଏକ ଅଂଶ ଅଟନ୍ତି। ସେହି ହେତୁରୁ ଆମମାନଙ୍କୁ ନିହାତି ପକ୍ଷେ ସେହି ବାକ୍ୟ ରୂପା କନ୍ୟା ହେବାକୁ ହିଁ ଅଛି। ଆଉ ବାକ୍ୟ ରୂପା କନ୍ୟାଟି କ'ଣ ଅଟନ୍ତି? ଏହି ଘଡ଼ିର ପ୍ରକଟୀକୃତ କନ୍ୟା ଅଟନ୍ତି, ଏକ ପଦ୍ଧତିର, ଏକ ସଂସ୍ଥାର ପ୍ରଗଟୀକରଣ ନୁହେଁ, ମାତ୍ର ପରମେଶ୍ୱରଙ୍କ ଜୀବନ ବ୍ୟବସ୍ଥାର ପୁଣି ପରମେଶ୍ୱରଙ୍କ ଜୀବନ୍ତ ଗୁଣର ପ୍ରଗଟୀକରଣ ଅଟନ୍ତି। ପରମେଶ୍ୱରଙ୍କ ସକଳ ନୈସର୍ଗିକ ଗୁଣ ଜଗତ ପ୍ରତି ପ୍ରଗଟିତ କରୁଅଛନ୍ତି। କନ୍ୟାର ସେ ରୂପକୃତିରେ ପରିଚିତ କରାଉଅଛି, ଯାହାକୁ ଏହି ଘଡ଼ିରେ ଯେଉଁ ଆମେ ବାସ କରୁଅଛୁ ତହିଁରେ ପ୍ରକାଶିତ କରିବାର ଥିଲା। ଆମମାନେ ଯେଉଁ ଗୁଣଗୁଡ଼ିକୁ ଏଥିରେ ପରିଚିତ କରିଥାଉ ତାହାକୁ କିନ୍ତୁ ମାର୍ଟିନ୍ ଲୁଥର ପରିଚିତ କରାଇପାରିଲେ ନାହିଁ, ଯେହେତୁ ତାହା ତ ପ୍ରାରମ୍ଭିକ ସମୟ ଥିଲା, ଉତ୍ଥାପନ ଯୁଗ ଥିଲା, ଠିକ ଗହମର ବିଜୟ ସଦୃଶ ଯାହାକି ଭୂମି ମଧ୍ୟକୁ ପ୍ରବେଶ କରିଯାଇଥିଲା। ବର୍ତ୍ତମାନ ଆମମାନେ ପୁନର୍ବାର ଏହାକୁ ଉଦ୍ଧୃତ କରିବା। ଆପଣମାନେ ଏହି ପୁସ୍ତକଟିକୁ ସମ୍ଭବତଃ ପାଠ କରିଥାଇ ପାରନ୍ତି, ଅର୍ଥାତ୍ ସେହି ଜର୍ମାନୀୟ ବ୍ୟକ୍ତି ଜଣକ ଯିଏକି ମୋହର ପରିହାସ କରିଥିଲେ ଆଉ କହିଥିଲେ ମୁଁ ସମସ୍ତ ଭଣ୍ଡ ଲୋକମାନଙ୍କ ମଧ୍ୟରୁ ଜଣେ ଭଣ୍ଡ ବ୍ୟକ୍ତି ଅଟେ। ସେ ତ ଥିଲେ ଏପରିକି ପରମେଶ୍ୱରଙ୍କର ବୋଲି ପରିଚିତ ଥିବା ସକଳ ପ୍ରକାର ବିଷୟର ସେ ବିରୋଧୀ ଥିଲେ, ଏପରିକି ସେ ପରମେଶ୍ୱରଙ୍କର ବିଦ୍ରୁପ କରିଥିଲେ। କହିଥିଲେ ସେପରି ଜଣେ ପରମେଶ୍ୱର ଯିଏକି ସୁଖ ସମୁଦ୍ରକୁ ଆଦୌ ଦୁଇ ଭାଗ କରି ପାରିନଥିଲେ, କହିଥିଲେ ଆପଣଙ୍କ ପ୍ରଜାମାନଙ୍କୁ ସେ କାଢି ଆଣିଥିଲେ, ପୁଣି ନିଜର ପେଟ ଉପରେ ହାତ ଦୁଇଟିକୁ ରଖି ଚୁପଚାପ ବସି ପଡ଼ିଥିଲେ, ଆଉ ଅନ୍ଧକାରମୟ ଯୁଗଗୁଡ଼ିକରେ ସେହିସବୁ ଲୋକମାନଙ୍କୁ କଷ୍ଟଭୋଗ କରିବାକୁ ଓ ମୃତ୍ୟୁବରଣ କରିବାକୁ ଦେଇଥିଲେ, ପୁଣି ସେ ଶିଶୁ ସନ୍ତାନମାନଙ୍କୁ ସିଂହମାନଙ୍କ ଦ୍ୱାରା ଆହାର ହେବାକୁ ଦେଇଥିଲେ। ଆପଣମାନେ ଧ୍ୟାନ ଦିଅନ୍ତୁ, ସବୁକିଛି ଯୋଜନା ସମ୍ପୂର୍ଣ୍ଣ ମଣ୍ଡଳୀ ଆତ୍ମିକ ପ୍ରକାଶନ ଉପରେ ନିର୍ମିତ ଅଟେ। ଯୀଶୁ କହିଥିଲେ, ସାଧୁ ମାଥିଉଙ୍କ ସୁସମାଚାରର 16 ଅଧ୍ୟାୟରେ ସେ କହିଥିଲେ, ରକ୍ତ ଆଉ ମାଂସ ତୁମ ନିକଟରେ ତାହା ପ୍ରକାଶ କରି ନାହିଁ, ବରଂ ମୋର ସ୍ୱର୍ଗସ୍ଥ ପିତା ତୁମଠାରେ ଏହା ପ୍ରକାଶ କରିଅଛନ୍ତି। ଏହା କ'ଣ ଥିଲା? ସେ ଯେ କିଏ ଥିଲେ ତାହାର ଏକ ପ୍ରକାଶନ ଥିଲା। ପୁଣି ଏହି ପଥର ପରେ ମୁଁ ଆପଣଙ୍କ ମଣ୍ଡଳୀ ତୋଳିବି, ପୁଣି ନରକର ଦ୍ୱାର ଗୁଡ଼ିକ ଏହାର ବିରୁଦ୍ଧରେ ପ୍ରବଳ ହୋଇପାରିବ ନାହିଁ। ବୁଝନ୍ତି ତ, ଏହି ଘଡ଼ିରେ ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶନ ଅଟେ, ଅନ୍ୟ ଏକ ସମୟରେ ସେ ଯେ କ'ଣ ଥିଲେ ତାହାର ନୁହେଁ। ବର୍ତ୍ତମାନ ପାଇଁ ସେ ଯେ କ'ଣ ଥିଲେ ବାଇବଲ ତାହାକୁ ପ୍ରକାଶ କରେ। ଏହା କନ୍ୟାଠାରେ ବୃଦ୍ଧି ଲାଭ କରୁଅଛି, ସମ୍ପୂର୍ଣ୍ଣ ଆକାରରେ ବୃଦ୍ଧି ଲାଭ କରୁଅଛି। ସେହି ହେତୁରୁ ଖ୍ରୀଷ୍ଟଙ୍କର ଗହମ ବିଜୟଟିକୁ ଯଦି ନିହାତି ପକ୍ଷେ ଭୂମି ଉପରେ ପଡ଼ିବାକୁ ହିଁ ପଡ଼ିଥିଲା, ତେବେ ତ କନ୍ୟାକୁ ନିହାତି ପକ୍ଷେ ଭୂମିରେ କବରରେ ପଡ଼ିବାକୁ ହିଁ ହୋଇଥିଲା। ଅନ୍ଧକାରମୟ ଯୁଗଗୁଡ଼ିକରେ ସେପରି ହେବାକୁ ପଡ଼ିଥିଲା। ଯେକୌଣସି ବୀଜ ଯାହାକି ଭୂମି ମଧ୍ୟକୁ ପ୍ରବେଶ କରେ ତାହାକୁ ଅବଶ୍ୟ ମରିବାକୁ ହିଁ ପଡ଼େ, ଅନ୍ୟଥା ଏହା ସ୍ୱୟଂରୁ ଉତ୍ପନ୍ନ ହୋଇପାରେ ନାହିଁ, ସ୍ୱୟଂରୁ ପୁନଃ ଉତ୍ପାଦନକ୍ଷମ ହୋଇନପାରେ। ଆଉ ସେହି ଶ୍ରେଷ୍ଠ ମଣ୍ଡଳୀଟି ଯାହାକୁ ସେ ପେଣ୍ଟିକସ୍ ଦିନ ସ୍ଥାପନ କଲେ, ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିବା ଦ୍ୱାରା ସ୍ଥାପନ କଲେ, ତାହାକୁ ବଳିଦାନ ହାସଲ କରିବାକୁ ଥିଲା, ପୁଣି ଆବର୍ଜନା ମଧ୍ୟକୁ ଯିବାକୁ ଥିଲା, ଅନ୍ଧକାରମୟ ଯୁଗରେ ଭୂଇ ମଧ୍ୟକୁ ଯିବାକୁ ପଡ଼ିଥିଲା, ଆଉ ଲୁଥରଙ୍କ ଯୁଗରେ ପୁନଶ୍ଚ ଅଙ୍କୁରିତ ହୋଇ ବାହାରକୁ ଆସିବାକୁ ଥିଲା। ପୁଣି ଏହି ଯୁଗାନ୍ତର ସମୟରେ ଖ୍ରୀଷ୍ଟଙ୍କ କନ୍ୟାର ସମ୍ପୂର୍ଣ୍ଣ ଉପକୃତିକୁ ବହନ କରି ବାହାରି ଆସିବାକୁ ହୋଇଥିଲା। ବୁଝନ୍ତି ତ, ଏପରି ସ୍ଥଳେ ଅନ୍ୟ କୌଣସି ଦ୍ୱିତୀୟ ମାର୍ଗ ଆଉ ନାହିଁ। ସେହି ହେତୁ ଉର୍ଦ୍ଧାନ୍ତିକରଣରେ କନ୍ୟାଟି ବାହାରକୁ ବାହାରି ଆସିବ, ଆଉ ସେପରି ସ୍ଥଳେ ପରମେଶ୍ୱରଙ୍କ ଦ୍ୱାରା ସବୁକିଛି ବିଷୟ ପୂର୍ବରୁ ଯୋଜନାବଦ୍ଧ ଅଟେ, ପୂର୍ବରୁ ସବୁକିଛି ବିଷୟ ଏହି ସହବଦ୍ଧ ଅଟେ। ପ୍ରାରମ୍ଭିକ ସମୟରୁ ସେ ପ୍ରତ୍ୟେକ ମନୁଷ୍ୟକୁ ଚିହ୍ନିଥିଲେ, ପ୍ରତ୍ୟେକ ସ୍ଥାନକୁ ସେ ଚିହ୍ନିଥିଲେ, କିଏ ଯେ ବ୍ୟବସ୍ଥିତ ହେବ ତାହାକୁ, ପୁଣି ଏହାର ସବୁକିଛି ବିଷୟକୁ ସେ ଜାଣିଥିଲେ। ଏହାର ସବୁକିଛି ବିଷୟ ପୂର୍ବରୁ ଯୋଜନାବଦ୍ଧ ଅଟେ। ଏହା ଯେ ଏହି ସ୍ଥାନରେ ରହିଥିବ ସେ କଥାକୁ ପରମେଶ୍ୱର ଜାଣିଥିଲେ, ଆଉ ସେ ଯେତେବେଳେ ସେହାକୁ ସେପରି ଭାବରେ ସୃଷ୍ଟି କଲେ, ଯେପରିକି ଆମେମାନେ ଯେତେବେଳେ ସେହି ସ୍ଥାନରେ ପହଞ୍ଚିଥାଉ ସେହି ସବୁ ପୂର୍ବ ନିରୂପିତ ଯୋଜନା ରୂପେ ପରିଚିତ ହୁଏ, ଠିକ ଏହି ପ୍ରକାରେ ଯେପରିକି ଆଜିର ସନ୍ଧ୍ୟା ସମୟଟି ସୁଦ୍ଧା ପୂର୍ବ ନିରୂପିତ ଯୋଜନାର ଅନ୍ତର୍ଗତ ଅଟେ। ଏହି ସମୟର ନିର୍ଘଣ୍ଟଟି ପରି ପୂର୍ବ ନିରୂପିତ ଯୋଜନା ନାହିଁ ଅଟେ। ହଁ, ତାଙ୍କର ମହତ୍ ଜ୍ଞାନବୁଦ୍ଧି ଏହିସବୁ ବିଷୟକୁ ତାଙ୍କୁ କହିଥାଏ, ତାଙ୍କ ପୂର୍ବ ଜ୍ଞାନ ଦ୍ୱାରା ପରମେଶ୍ୱରଙ୍କୁ କହିଥାଏ। ସେହିସବୁ ଠିକ ପୂର୍ବ ନିରୂପିତ ଯୋଜନା ରୂପେ ପରିଚିତ ହୁଏ, ଠିକ ଏହି ପ୍ରକାରେ ଯେପରିକି ଆଜିର ସନ୍ଧ୍ୟା ସମୟ ସୁଦ୍ଧା ପୂର୍ବ ନିରୂପିତ ଯୋଜନା ଅନ୍ତର୍ଗତ ଅଟେ, ସେହି ସମୟର ନିର୍ଘଣ୍ଟ ପରି ପୂର୍ବ ନିରୂପିତ ଯୋଜନା ନ୍ୟାୟ ଅଟେ। ହଁ, ତାଙ୍କର ମହତ୍ ଜ୍ଞାନବୁଦ୍ଧି ଏହିସବୁ ବିଷୟକୁ ତାଙ୍କୁ କହିଥାଏ, ତାଙ୍କ ପୂର୍ବ ଜ୍ଞାନ ଦ୍ୱାରା ପରମେଶ୍ୱରଙ୍କୁ କହିଥାଏ। ସେ ତ ସର୍ବବ୍ୟାପୀ ଅଟନ୍ତି, ଯେହେତୁ ସେ ସର୍ବଜ୍ଞ ଅଟନ୍ତି, ଏଥିପାଇଁ ସର୍ବଜ୍ଞ ଅଟନ୍ତି କାରଣ ସେ ସର୍ବସ୍ଥାୟୀ ଅଟନ୍ତି। ସେହି ହେତୁ ତାଙ୍କର ବୁଦ୍ଧି ଜ୍ଞାନ ଦ୍ୱାରା ପୁଣି ପୃଥିବୀ ପୃଷ୍ଠରେ ବହୁଥିବା ପବନ ନ୍ୟାୟ ସେ ହୋଇପାରନ୍ତି ନାହିଁ, କାରଣ ସେ ଏକ ସତ୍ତା ଅସ୍ତିତ୍ୱ ଅଟନ୍ତି। ସେ ଏକ କାଳ୍ପନିକ ସତ୍ତା ପରି ଆଦୌ ନୁହନ୍ତି, ସେ ତ ଏକ ଅସ୍ତିତ୍ୱ ଅଟନ୍ତି। ସେ ବାସ କରି ରହନ୍ତି, ଏପରିକି ସେ ଏକ ଗୃହ ମଧ୍ୟରେ ବାସ କରନ୍ତି, ସେ ତ ସ୍ୱର୍ଗ ବୋଲି ପରିଚିତ ଥିବା ଏକ ସ୍ଥାନରେ ମଧ୍ୟ ବାସ କରନ୍ତି। ସେହି ହେତୁ ତାଙ୍କର ସର୍ବସ୍ଥାୟୀ ସତ୍ତା ଦ୍ୱାରା ସେ ସର୍ବବ୍ୟାପୀ ଅଟନ୍ତି, ସର୍ବଜ୍ଞ ହୋଇଥିବା କାରଣରୁ ସବୁକିଛି ବିଷୟକୁ ଜାଣନ୍ତି, ତତ୍ପରେ ସେ ସର୍ବବ୍ୟାପୀ ଅଟନ୍ତି କାରଣ ସେ ସବୁକିଛି ବିଷୟକୁ ବୁଝନ୍ତି। ଆପଣ ବର୍ତ୍ତମାନ ନିଜର ଜନ୍ମରୁ ବଢ଼ିଲେ, ଆପଣ ଏହି ଜଗତ ଯେତେବେଳେ ଜନ୍ମଲାଭ କଲେ ପୁଣି ଏହି ଜଗତକୁ ଦତ୍ତ ହେଲେ ସେହି ସମୟଠାରୁ ବୃଦ୍ଧି ଲାଭ କଲେ, ପରମେଶ୍ୱର ଜାଣିଥିଲେ ଯେ ଆପଣ ଏହି ପୃଥିବୀ ପୃଷ୍ଠରେ ଆସିବାକୁ ଯାଉଥିଲେ, ପୁଣି ଆପଣ ପୂର୍ଣ୍ଣ ବୟସ୍କ ହେବା ପର୍ଯ୍ୟନ୍ତ ବଢ଼ିଲେ। ସେହି ସବୁ ବିଷୟ ଯାହା କିଛି ଆପଣଙ୍କୁ ବଡ଼ ଅଦ୍ଭୁତ ଧରଣ ବୋଲି ବୋଧ ହେଲା, ଆପଣମାନଙ୍କର ଯୁବତୀ ସୁଲଭ ନାବାଳିକ ଅବସ୍ଥାରେ, ପୁଣି ଆପଣମାନଙ୍କର ଯୁବକ ସୁଲଭ ନାବାଳକ ଅବସ୍ଥାରେ, ଏପରି ଏକ ଶିଶୁ ସନ୍ତାନ ଅବସ୍ଥାରେ ଯେଉଁ ସବୁ ବିଷୟ ଆପଣମାନଙ୍କୁ ବଡ଼ ଅଦ୍ଭୁତ ଧରଣ ବୋଲି ବୋଧ ହେଲା, ବର୍ତ୍ତମାନ ସେହିସବୁ ବିଷୟ ଅତି ବାସ୍ତବ ବୋଲି ବୋଧ ହୁଏ। ଆପଣ ଜଣେ ଶିଶୁ ସନ୍ତାନ ଯେତେବେଳେ ଥିଲେ ଆପଣଙ୍କୁ ଏଗୁଡ଼ାକ ଆଦୌ ଜଣାପଡ଼ୁ ନଥିଲା, ମାତ୍ର ବର୍ତ୍ତମାନ ଆପଣ ଯେତେବେଳେ ବୟସ୍କ ହେଲେ ତତ୍ପରେ ଯାଇ ଆପଣମାନେ ବୁଝିପାରିଲେ ଏବଂ ବୁଝିବାରେ ଲାଗିଲେ, ତତ୍ପରେ ଏହାକୁ ମୋତେ ବୁଝିବାରେ ଲାଗିଲେ ଆଉ ହାସଲ କଲେ ଯେ ସବୁକିଛି ବିଷୟ ଠିକ୍ ଠାକ୍ ଭାବେ ଉଚିତ ପ୍ରକାରେ ବ୍ୟବସ୍ଥିତ ହୋଇ ରହିଅଛି। ଆଉ ଆପଣମାନେ ଅଟନ୍ତି ଯେତେବେଳେ ଆପଣମାନଙ୍କୁ ପ୍ରକୃତରେ ଏହା ବାସ୍ତବ ବିଷୟ ବୋଲି ମନେ ହେଉଛି। ଆପଣମାନଙ୍କର ଆତ୍ମିକ ଜୀବନର ଜନ୍ମଲାଭର ବିଷୟରେ ଏହା ମଧ୍ୟ ଠିକ୍ ସେବକା ଧାରଣ ଅଟେ। ଆପଣ ଏକ ଶିଶୁ ସନ୍ତାନ ଥିବା ଅବସ୍ଥାରେ ଆପଣ ଏପରି କିଛି କାର୍ଯ୍ୟମାନ କରୁଥିଲେ ଯାହାକୁ ଆପଣ ଆଦୌ ବୁଝୁନଥିଲେ, ବେଦୀ ନିକଟକୁ ଆସିଥିଲେ, ଆପଣ ନିଜ ଜୀବନକୁ ଖ୍ରୀଷ୍ଟଙ୍କୁ ସମର୍ପଣ କରିଥିଲେ, ସେପରି କିଛି ଅଦ୍ଭୁତ ଧରଣ ଆଚରଣକୁ ସମ୍ପାଦନ କରିଥିଲେ, ଆପଣ ଯେ ଏହାକୁ କାହିଁ କରିଥିଲେ ସେ ନେଇ ବଡ଼ ବିସ୍ମୟ ପ୍ରକାଶ କରିଥିଲେ। ମାତ୍ର କିଛି ଦିନ ପରେ ଆପଣ ଯେତେବେଳେ ପୂର୍ଣ୍ଣ ବୟସ୍କ ହେଲେ, ପୂର୍ଣ୍ଣ ବୟସ୍କ ଖ୍ରୀଷ୍ଟିଆନ ମାନଙ୍କ ପରି ହେଲେ, ତତ୍ପରେ ଯାଇ ଆପଣମାନେ ଏହାକୁ ବୁଝିଲେ। ଲକ୍ଷ୍ୟ କରନ୍ତି ତ ସେପରି ସ୍ଥଳେ କିଛିଟା ବିଷୟ ପରିଚୟକୁ ଚାଲି ଆସେ, ଆପଣମାନଙ୍କୁ ଏହା ଯେ କାହିଁକି କରିବାକୁ ହିଁ ପଡିଥିଲା ସେ କଥାକୁ ଆପଣ ତତ୍ପରେ ବୁଝନ୍ତି। ଆପଣଙ୍କର ଆଧ୍ୟାତ୍ମିକ ଜନ୍ମଲାଭର ବିଷୟ ଯୋଗୁଁ ହିଁ କେବଳ ଆପଣମାନଙ୍କ ଶରୀରର ଜନ୍ମଲାଭର ବିଷୟଟି ଆପଣଙ୍କ ଆତ୍ମିକ ଜୀବନର ଜନ୍ମଲାଭ ବିଷୟର ନମୁନା ପରିଚିତ କରାଏ। କିପରି ଏହା କି ପ୍ରକାରେ ଆପଣଙ୍କ ପ୍ରତି ସମତୁଲ ହେଲା, ଏହି ଜୀବନ କାଳରେ ଆପଣ ଯେତେବେଳେ ବଢ଼ିଲେ ସବୁକିଛି ବିଷୟ ଯଥାସ୍ଥାନରେ ସଜ୍ଜିତ ହୋଇ ରହିଥିଲା, କାରଣ ସେଥିପାଇଁ ଆପଣ ସୁସ୍ଥ ଥିଲେ। ଏହା ଏକ ଆଶ୍ଚର୍ଯ୍ୟର ବିଷୟ ନଥିଲା କି ସେହି ରାତ୍ରି ବେଳାରେ ଯେତେବେଳେ ଆପଣ ଏକ ଲକ୍ଷ୍ୟପଥ ମଧ୍ୟକୁ ଧୀରେ ଧୀରେ ପ୍ରବେଶ କରିଥିଲେ, ତମ୍ବୁର ଉପାସନାରେ କିମ୍ବା କୌଣସି ଏକ କୋଣରେ ଅବସ୍ଥିତ ଥିବା ଏକ ଛୋଟ ଆରାଧନାରେ ଉପସ୍ଥିତ ଥିଲେ, ପୁଣି ପ୍ରଚାରକ ମହାଶୟ କୌଣସି ଏକ ବିଷୟ ସନ୍ଦେଶକୁ ପ୍ରଚାର କରିଥିଲେ, କୌଣସି ଏକ ମୁଖ୍ୟ ବିଷୟ ଉପରେ ସମାଚାର ଦେଇଥିଲେ, ଆଉ ଆପଣ ଯଥାକ୍ରମେ ବେଦୀ ନିକଟକୁ ନିଜକୁ ଅର୍ପଣ କରିଦେଇବାକୁ ଆସିଥିଲେ। ବୁଝନ୍ତି ତ ପରମେଶ୍ୱର ସେ କଥାକୁ ଜାଣିଥିଲେ, ଜଗତର ପତ୍ନାବଧି ପୂର୍ବେ ସେ କଥାକୁ ଜାଣିଥିଲେ। ଲକ୍ଷ୍ୟ କରନ୍ତି ତ ଏହା ତ ଆପଣଙ୍କୁ ଅତି ବିସ୍ମୟଜନକ ବୋଲି ବୋଧ ହୁଏ, ସେତେବେଳେ ଏହାକୁ ଆପଣ ଯେ କାହିଁକି କଲେ ସେଥିପାଇଁ ଆପଣଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗେ, ମାତ୍ର ବର୍ତ୍ତମାନ ଆପଣ ବୁଝନ୍ତି କ'ଣ ଯେ ଘଟିଲା ସେ କଥାକୁ ଆପଣ ଜାଣିଲେ। ଏହି ଜୀବନରେ ଏହା ଆପଣଙ୍କ ପ୍ରତି ଏତେ ସମୁଚିତ ଅଟେ ଯେ ପୁଣି ଆଗତ ହେବାକୁ ଥିବା ଜୀବନ ପାଇଁ ମଧ୍ୟ ସମୁଚିତ ଅଟେ। ଏହି ଜଗତଟି ପୁଣି ଏହାର ଜୀବନ ଯେପରି ଆଗକୁ ବଢ଼ିଯାଉଛି, ଆପଣ ବୃଦ୍ଧି ଲାଭ କଲା ପରେ ତାହା ଆପଣଙ୍କ ସେପରି ବୋଧ ହୁଏ, ସବୁକିଛି ବିଷୟ ଆପଣଙ୍କ ପ୍ରତି ଠିକ୍ ଠାକ୍ ରୂପେ ଚାଲୁଅଛି ଏପରି ବୋଧ ହୁଏ। ମୁଁ ଏଥିରେ ଆଦୌ ବିଶ୍ୱାସ କରେ ନାହିଁ ଯେ କେହି ଜଣେ ବ୍ୟକ୍ତି ଅକସ୍ମାତ୍ ଏ ପୃଥିବୀକୁ ଆସିନାହିଁ। ପୁଣି କେବଳ ଚିନ୍ତା କରନ୍ତୁ, ଏହି ଜଗତକୁ ଆପଣ ଯେତେବେଳେ ଆସିଲେ ଆପଣଙ୍କ ପାଇଁ ସେତେବେଳେ ସବୁକିଛି ବିଷୟ ପୂର୍ବ ପ୍ରସ୍ତୁତ ହୋଇ ରହିଥିଲା କିମ୍ବା ଆଗରୁ ଆପଣଙ୍କ ପାଇଁ ପ୍ରସ୍ତୁତ ଥିଲା। ମୁଁ ସହଜରେ ସେ କଥାକୁ ବୁଝେ ନାହିଁ ଯେ ଆପଣମାନେ କିପରି ଭାବେ ଚିନ୍ତା କରିପାରନ୍ତି ଯେ ସେପରି ଜଣେ ପରମେଶ୍ୱର ଯିଏକି ଆମ ପାଇଁ ସବୁକିଛି ଉତ୍ତମ ବିଷୟକୁ ପ୍ରସ୍ତୁତ କରି ରଖିଥିଲେ ତାଙ୍କୁ ଭରସା କରିପାରିବୁ ନାହିଁ, ତାଙ୍କଠାରେ ଆମମାନେ ନିଜ ଭରସା ରଖିପାରିବୁ ନାହିଁ। ଅର୍ଥାତ୍ ଯେଉଁ ଭୀଷଣ ଯାତନା ମଧ୍ୟରେ ଆମମାନେ ବର୍ତ୍ତମାନ ଅଛୁ, ପୁଣି ଏହି ସ୍ଥଳରେ ଜୀବନର ସମସ୍ତ ଉତ୍ତମ ବିଷୟକୁ ଆମ ପାଇଁ ପ୍ରସ୍ତୁତ କରି ତଥାପି ରଖିଲେ, ତେବେ ଆସିବାକୁ ଥିବା ସେହି ସବୁ ପ୍ରସ୍ତୁତିର ବିଷୟ ପାଇଁ ଆମେ କେତେ ଅଧିକ ରୂପେ ତାଙ୍କ ଉପରେ ଭରସା ରଖିବା ପାରିବା। ଚିରସ୍ଥାୟୀ ବିଷୟଗୁଡ଼ିକୁ ପାଇବାକୁ ବୁଝନ୍ତୁ ତ ମୁଁ ତ ଖୁବ୍ ଅଦ୍ଭୁତ ଧରଣ କଥାକୁ କହେ ଏପରି ବୋଧ ହୁଏ। ଆଉ ମୁଁ ମୋର ମା ଯେଉଁ ସ୍ଥାନଟିର ପାଇଁ ମୋତେ ପ୍ରାୟ କହୁଥିଲେ ସ୍ୱର୍ଗଦେ ସେପରି ଏକ ସ୍ଥାନ ଅଟେ, ଏପରି ମୁଁ ଆଦୌ ବିଚାର କରେ ନାହିଁ। ମୁଁ ବିଶ୍ୱାସ କରେ ଯେ ସେପରି ଧରଣର ଏକ ବିଚାରରୁ ମଣ୍ଡଳୀଟି ଅଧିକ କିଛି ଉନ୍ନତ ଆଡ଼କୁ ପହଞ୍ଚିଛି। ଏହା ଯେ ସେପରି ଧରଣର ଏକ ବିଷୟ ଥିଲା ତଦ୍ରୂପ ବିଚାର କରିବାଟା ଶତଶତ ବର୍ଷ କିମ୍ବା 200 ବର୍ଷର ତାହା ଏକ ବିଚାର ଥିଲା। ମୁଁ ବିଚାର କରେ ଯେ ପୁରୁଣା କାଳ ଲୋକମାନେ ଏପରି ବିଚାର କରୁଥିଲେ ଯେ ପ୍ରତ୍ୟେକ ଜଣ ବ୍ୟକ୍ତି ଯେଉଁମାନେ ମରୁଥିଲେ ସେମାନେ ସ୍ୱର୍ଗକୁ ଯାଉଥିଲେ, ପୁଣି ବୀଣାଟିଏ ଲାଭ କରୁଥିଲେ, ପୁଣି ସେଠାରେ ବାଦଲ ଉପରେ ଯାଇ ବସୁଥିଲେ, ପୁଣି ବୀଣା ବଜାଉଥିଲେ। ମାତ୍ର ବର୍ତ୍ତମାନ ସେମାନେ ଜାଣିଲେ ଯେ ସ୍ୱର୍ଗ ବୋଲି ଏକ ସ୍ଥାନ ରହିଅଛି, ମାତ୍ର ସେମାନେ ସେପରି ଥିଲେ, କିନ୍ତୁ ତାହା ଯଦି ସେପରି ଧରଣର କିଛି ବିଷୟ ଥିଲା ତେବେ ତ ଆମମାନଙ୍କ ମଧ୍ୟରେ ଥିବା ସମସ୍ତ ପ୍ରକାର ବାଧ୍ୟକାରଗଣ ଏହାର ଅଧିକାରୀ ହେବେ। ଆପଣମାନେ ଧ୍ୟାନ ଦିଅନ୍ତୁ, କିନ୍ତୁ ଆମମାନେ ମାତ୍ର ଏହା ତ ସେପରି ଧରଣର ଏକ ସ୍ଥାନ ଆଦୌ ନୁହେଁ, ଏହା ତ କୌଣସି ପ୍ରକାରେ ବୀଣା ବଜାଉଥିବା ସ୍ଥାନ ଆଦୌ ନୁହେଁ। ମୁଁ ବିଶ୍ୱାସ କରେ ଯେ ସେପରି ଧରଣର ଶିକ୍ଷାକୁ ବାଇବଲ ଆଦୌ ଶିଖାଏ ନାହିଁ, କିନ୍ତୁ ବାକ୍ୟର ପରିପୂର୍ଣ୍ଣତା ନିଜର ସ୍ଥିତିକୁ ଆସିବା ପୂର୍ବେ ତାହା ଏକ ଧାରଣା ଥିଲା ଯାହାକୁ ସେମାନେ ହାସଲ କରିଥିଲେ, କିମ୍ବା ସପ୍ତମୋହର ଗୁଡାକ ଖୋଲିବା ପରେ ତାହା ଏହି ଯୁଗରେ ଆମ ପାଇଁ ପ୍ରତିଜ୍ଞା କରାଗଲା। ତତ୍ପରେ ଆମେମାନେ ଏହାକୁ ବୁଝିଲୁ। ମୁଁ ବିଶ୍ୱାସ କରେ ଯେ ସ୍ୱର୍ଗ ଏକ ବାସ୍ତବ ସ୍ଥାନ ଅଟେ, ଠିକ ସେ ପ୍ରକାରେ ଯେପରି ଏହି ଜାଗାଟି ଏକ ବାସ୍ତବ ସ୍ଥାନ ଅଟେ। ବୁଝନ୍ତୁ, କାରଣ ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ପରମେଶ୍ୱର ଆମମାନଙ୍କୁ ଏହି ସ୍ଥାନରୁ ଆରମ୍ଭ କରାଇଲେ। ଆଉ ମୁଁ ବିଶ୍ୱାସ କରେ ଯେ ଏହି ସ୍ଥାନଟିର ପରି ସ୍ୱର୍ଗ ସ୍ଥାନଟି ମଧ୍ୟ ସେତିକିଟା ବାସ୍ତବ ସ୍ଥାନ ଅଟେ, ଯେଉଁଠାରେ ଆମମାନେ ସେଠାରେ କେବଳ ଅନନ୍ତ କାଳ ପାଇଁ ଅବସ୍ଥାନ କରି ନଥାଉ, ପୁଣି ଖଣ୍ଡେ ବାଦଲ ଉପରେ କେବଳ ଅବସ୍ଥାନ କରି ନଥାଉ, ଆମମାନେ ସଦାକାଳ ପାଇଁ ଏଠାରେ ଏଠାରୁ ଯାଇ ସେଠାରେ ନିଜର ବିଡ଼ାଟିକୁ ବଜାଉ ନଥାଉ। ମାତ୍ର ଆମମାନେ ଏପରି ଏକ ବାସ୍ତବ ସ୍ଥାନକୁ ଯାଉଅଛୁ ଯେଉଁଠାରେ ଆମମାନେ କାର୍ଯ୍ୟଗୁଡ଼ାକ କରିବାକୁ ଯାଉଅଛୁ, ଯେଉଁଠାରେ ଆମମାନେ ବାସ କରିବାକୁ ଯାଉଅଛୁ, ଆମମାନେ କାର୍ଯ୍ୟଗୁଡ଼ାକ କରିବାକୁ ଯାଉଅଛୁ, ଆମମାନେ ସୁଖଭୋଗ କରିବାକୁ ଯାଉଅଛୁ, ଆମେ ବାସ କରିବାକୁ ଯାଉଅଛୁ, ଆମେ ଜୀବନ ପାଇଁ ଯାଉଅଛୁ, ଏକ ବାସ୍ତବ ଅନନ୍ତ ଜୀବନର ଅଧିକାରୀ ହେବାକୁ ଯାଉଅଛୁ। ଆମମାନେ ଏପରି ଏକ ସ୍ୱର୍ଗକୁ ଯାଉଅଛୁ, ଏକ ପରଦେଶକୁ ଯାଉଅଛୁ, ଠିକ ଯେପରି ଭାବରେ ଆଦମ ଆଉ ହବା କାର୍ଯ୍ୟ କଲେ, ପୁଣି ବାସ କରି ରହିଲେ, ଆଉ ଭୋଜନ ପାନ କଲେ, ସୁଖଭୋଗ କଲେ, ଅର୍ଥାତ୍ ପାପ ପ୍ରବେଶ କଲା ପୂର୍ବେ ଏଦିନ ଉଦ୍ୟାନ ମଧ୍ୟରେ ଯେପରି ଭାବରେ ବାସ କରି ସେମାନେ ରହିଥିଲେ, ଆମମାନେ ସେହି ସ୍ଥାନଟିର ଯାତ୍ରା ପଥରେ ଏତେବେଳେ ଅଛୁ। ଆପଣ ସେହି ସ୍ଥାନକୁ ଫେରିଯିବୁ। ପାପ ଦ୍ୱାରା ପ୍ରଥମ ଆଦମ ଆମକୁ ସେହି ସ୍ଥାନରୁ ବାହାର କରିଦେଲେ, ମାତ୍ର ଦ୍ୱିତୀୟ ଆଦମ ଧାର୍ମିକତା ଦ୍ୱାରା କହି ମଧ୍ୟକୁ ପୁନର୍ବାର ଫେରାଇ ଆଣନ୍ତି, ଆମକୁ ଧାର୍ମିକ ବୋଲି ଗଣନା କରି ତା ମଧ୍ୟକୁ ନେଇଯାଆନ୍ତି। ଆପଣମାନେ ସଜ୍ଜନ ବ୍ୟକ୍ତିଗଣ ଯେଉଁମାନେ ବର୍ତ୍ତମାନ ଟେପ୍ ଗୁଡାକୁ ଗ୍ରହଣ କରିଥାନ୍ତି, ଧାର୍ମିକତାବାଦ ଉପରେ ଥିବା ସମାଚାରକୁ ନିଅନ୍ତି, ଆପଣମାନେ ଏହାକୁ ନିଅନ୍ତୁ ବୋଲି ମୁଁ ଚାହେଁ। ପୁଣି ଆପଣମାନେ ଟେପ୍ ଗୁଡାକୁ ନିଅନ୍ତୁ, ଆପଣ ତାହାକୁ ଗ୍ରହଣ କରନ୍ତୁ ବୋଲି ମୁଁ ଚାହେଁ। କିଛି ବର୍ଷ ପୂର୍ବେ ମୁଁ ଏହି ସ୍ଥାନରେ ଏହା ଉପରେ ପ୍ରଚାର କରି କହିଥିଲି, ଆପଣମାନେ ଏହି ଜଗତକୁ ଆସିବା ପୂର୍ବେ ନିଜର ଜାଗତିକ ପିତାମାତାଙ୍କ ଉପରେ ଧ୍ୟାନ ଦିଅନ୍ତୁ, ସେମାନେ କିପରି ଅନୁଭବ କରୁଥିଲେ, ଆପଣମାନେ ଯେ ଜଗତକୁ ଆସୁଥିଲେ ସେ କଥାକୁ ସେମାନେ ଜାଣିଥିଲେ, ଆପଣମାନଙ୍କର ଆସୁଥିବାର ପାଇଁ ସେମାନେ ପ୍ରସ୍ତୁତ ହେଉଥିଲେ। ଆପଣମାନଙ୍କର ଜାଗତ ପିତାମାତାଙ୍କ ପାଇଁ କେବଳ ଚିନ୍ତା କରନ୍ତୁ, ଯାହାକି ଜଣେ ଜାଗତିକ ପିତାମାତା କେବଳ ଜଣେ ସ୍ୱର୍ଗୀୟ ପିତାଙ୍କର ଏକ ନମୁନା ଅଟନ୍ତି। ଏଣୁ ତୁମମାନେ ଦୁଷ୍ଟ ହେଲେ ସୁଦ୍ଧା ତେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇଜାଣ, ତେବେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ତାହାଙ୍କ ସମୟରେ ଭାଗିବା ଲୋକଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ପଇସା ନ ଦେବେ। ଏହି ବାକ୍ୟ ଗୁଡାକୁ ଯୀଶୁ କହିଥିଲେ। ବୁଝନ୍ତି ତ, ଆପଣମାନଙ୍କର ଆସୁଥିବା ଯୋଗୁଁ ସେମାନେ ପ୍ରସ୍ତୁତ ହୋଇଥିଲେ, ସେମାନେ ଏକ ଛୋଟ ଝରଣାକୁ ପ୍ରସ୍ତୁତ କରିଥିଲେ, କିମ୍ବା ଏକ ଛୋଟ କାଠ କିଛିଟା ଛୋଟ ଜଙ୍ଘିଆକୁ, ଏକ ଛୋଟ କାଠ ଜାମାଗୁଡ଼ାକୁ, ପୁଣି ସେପରି କିଛି ପୋଷାକ ପତ୍ର ପ୍ରସ୍ତୁତ କରିଥିଲେ। ଆପଣମାନଙ୍କର ଆଗମନ ପାଇଁ ସେମାନେ ସବୁକିଛି ବିଷୟର ପ୍ରସ୍ତୁତ କରିଥିଲେ, ଏପରିକି ଆପଣ ଜଗତ ପୃଷ୍ଠକୁ ଆସିବାର ବହୁତ ଦିନ ପୂର୍ବରୁ ସେମାନେ ଏଗୁଡ଼ାକୁ ପ୍ରସ୍ତୁତ କରିଥିଲେ। ସେଠାକୁ ଆମମାନଙ୍କର ଯିବା ପାଇଁ ଯୀଶୁ ଆମ ପାଇଁ ସ୍ଥାନ ପ୍ରସ୍ତୁତ କରିବାକୁ ଆମର ଅଗ୍ରତ ଯାଇଛନ୍ତି। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, କିମ୍ବା ଆସନ୍ତୁ ଆମମାନେ ଦେଖିବା। ମୁଁ ବାକ୍ୟ ସହିତ କିଛିଟା ଯୋଗ କରିବାର ଅର୍ଥକୁ କରେ ନାହିଁ, କିମ୍ବା ଏଥିରୁ କିଛିଟା ବାକ୍ୟକୁ କାଟି ପକାଇବାର ବିଷୟକୁ ଚାହେଁ ନାହିଁ, ଯେହେତୁ ତାହାକୁ ଆମମାନଙ୍କୁ ଆଦର କରିବାର ନାହିଁ। ପ୍ରକାଶିତ ବାକ୍ୟ 22 ଅଧ୍ୟାୟରେ କୁହାଯାଇଛି, କେହି ଯଦି ଏସବୁ ସଙ୍ଗରେ କିଛି ଯୋଗ କରେ କିମ୍ବା କୌଣସି ବାକ୍ୟ ଲୋପ କରେ, କିନ୍ତୁ ମୋତେ ଏହାକୁ କେବଳ ଉପସ୍ଥାପନ କରିବାକୁ ଦିଅନ୍ତୁ, ଏକ ଅନୁଚ୍ଛେଦ ରୂପେ ନୁହେଁ, ମାତ୍ର ଆପଣ ଆମ୍ଭମାନଙ୍କର ଏକ ନିଷ୍କର୍ଷକୁ ଲାଭ କରିବା ନିମନ୍ତେ ଅଟେ। ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ବିଭିନ୍ନ ଧରଣର ବାସସ୍ଥାନ ଅଛି। ମୁଁ ଏପ୍ରକାର ଆଦୌ ବିଶ୍ୱାସ କରେ ନାହିଁ ଯେ ଆମମାନେ ଯେତେବେଳେ ସ୍ୱର୍ଗରେ ପହଞ୍ଚିବୁ, ଅର୍ଥାତ୍ ଆମମାନେ ଯେ ପ୍ରକାର ପହଞ୍ଚିବୁ ସେତେବେଳେ ଆମମାନେ ସମସ୍ତେ ଏକ ପ୍ରକାରର ଦେଖାଯିବୁ ତାହା ନୁହେଁ। ଅର୍ଥାତ୍ ଆମମାନେ ଯେ ସମସ୍ତେ ହୃଷ୍ଟପୃଷ୍ଟ ଦେଖାଯିବୁ, କିମ୍ବା ମୋଟା ତାଜା ଦେଖାଯିବୁ, କିମ୍ବା ଛୋଟ ଦେଖାଯିବୁ, କିମ୍ବା ଡେଙ୍ଗା ଦେଖାଯିବୁ, କିମ୍ବା ଆମେ ସମସ୍ତେ ପହଲବାନ ପରି ଦେଖାଯିବୁ, ଏପରି କଥାକୁ ମୁଁ ଆଦୌ ବିଶ୍ୱାସ କରେ ନାହିଁ। ମୁଁ ବିଶ୍ୱାସ କରେ ଯେ ପରମେଶ୍ୱର ଜଣେ ବିଚିତ୍ର ପରମେଶ୍ୱର ଅଟନ୍ତି। ବିଶ୍ୱ ବ୍ରହ୍ମାଣ୍ଡ ତାହାକୁ ପ୍ରମାଣ କରେ ଯେ ବିଶାଳ ପର୍ବତମାଳାକୁ ପୁଣି କ୍ଷୁଦ୍ର ପର୍ବତମାଳାର ଅଧିକାରୀ ଅଟନ୍ତି, ସେ ତ ସମତଳ ସ୍ଥାନ ଗୁଡ଼ିକର ଅଧିକାରୀ ଅଟନ୍ତି, ସେ ମରୁଭୂମି ଗୁଡାକର ଅଧିକାରୀ ଅଟନ୍ତି, ସେ ବିଭିନ୍ନ ଧରଣର ବସ୍ତୁର ଅଧିକାରୀ ଅଟନ୍ତି, କାରଣ ସେ ଏସବୁକୁ ଯେପରି ଧରଣର ରୂପେ ଚାହିଁଲେ ସେପରି ଧରଣର ସେ ପ୍ରସ୍ତୁତ କଲେ। ପୁଣି ସେ ତ ଗ୍ରୀଷ୍ମ ଶୀତ ବସନ୍ତ ହେମନ୍ତ ଆଦି ଋତୁ ଗୁଡାକ ସୃଷ୍ଟି କଲେ ସେ ସକଳ ଋତୁକୁ ସୃଷ୍ଟି କଲେ ଏହା ହିଁ ପ୍ରମାଣିତ କରେ ଯେ ସେ ଜଣେ ବିଚିତ୍ର ପରମେଶ୍ୱର ଅଟନ୍ତି ସେ ତ ବିଚିତ୍ର ରୂପେ ଆପଣମାନଙ୍କୁ ନିର୍ମାଣ କଲେ କେତେକ ବ୍ୟକ୍ତି ପ୍ରକୃତରେ ଖୁବ୍ ପ୍ରଚଣ୍ଡ କରି ପୁଣି ଅନ୍ୟ କେତେକଙ୍କୁ ଖୁବ୍ ନୀତିସଙ୍ଗତ କରି ସୃଷ୍ଟି କଲେ ପୁଣି କେତେକଙ୍କୁ ଖୁବ୍ ଉତ୍ତମ ସ୍ୱଭାବିଷ୍ଟ କରି ପୁଣି ଅନ୍ୟ କେତେକଙ୍କୁ ଖୁବ୍ ଦୟାଳୁ କରି ସୃଷ୍ଟି କଲେ ପୁଣି ତାଙ୍କର ରାଜ୍ୟରେ ଆପଣମାନେ ବିଭିନ୍ନ ଧରଣର ଲୋକମାନଙ୍କୁ ଲାଭ କରିଥାନ୍ତି ଧ୍ୟାନ ଦିଅନ୍ତି ତ ସାଧୁ ପିତରଙ୍କ ଆଡ଼କୁ ଧ୍ୟାନ ଦିଅନ୍ତୁ ପୁଣି ଆନ୍ଦ୍ରିୟଙ୍କ ଦ୍ୱାରା ତାଙ୍କୁ ବିଚାର କରନ୍ତୁ ଧ୍ୟାନ ଦିଅନ୍ତି ତ ଆନ୍ଦ୍ରିୟ ତ ପ୍ରାର୍ଥନାର ସେହି ଯୋଦ୍ଧା ଜଣକ ଥିଲେ ଯିଏକି ସବୁବେଳେ ନିଜର ଆଣ୍ଠୁ ଦ୍ୱାରା ପଡି ରହିଥିଲେ ପୁଣି ପିତର ସେହି ଅଗ୍ନିର ବଳଟି ଥିଲେ ଯିଏକି ପ୍ରଚାର କରିଥିଲେ ପୁଣି ସେପରି ଧରଣର କାର୍ଯ୍ୟକୁ କରିଥିଲେ ପୁଣି ପାଉଲ ତ ଜ୍ଞାନତତ୍ତ୍ୱରେ ଏକାଧାରରେ ଭରପୁର ଥିବା ଜଣେ ବ୍ୟକ୍ତି ଥିଲେ ଜଣେ ଭାବବାଦୀଙ୍କ ପରି ଅଧିକ କିଛି ଥିଲେ କିନ୍ତୁ ଆହୁରି କିଛି ଥିଲେ ପୁଣି ଅଲଗା ହୋଇ ରହିଥିଲେ ଆଉ ଦେଖନ୍ତୁ ପୁରାତନ ନିୟମର ପ୍ରଥମ ଚାରୋଟି ପୁସ୍ତକକୁ ମୂଷା ଲେଖିଥିଲେ କାରଣ ସେ ପୁରାତନ ନିୟମର ପୁସ୍ତକ ଲେଖିଲେ ଏହାର ବାକି ପୁସ୍ତକ ବ୍ୟବସ୍ଥା ଗୁଡିକ ଥିଲା ପୁଣି ରାଜାବଳି ଆଉ ଗୀତ ସଂହିତା ପୁଣି ସେ ପ୍ରକାର ଅନ୍ୟାନ୍ୟ ପୁସ୍ତକ ଗୁଡାକ ଥିଲା ପୁଣି ଅନ୍ୟ କେତେକ ପୁସ୍ତକ ଭାବବାଦୀଙ୍କ ଦ୍ୱାରା ଲିଖିତ ହେଲା କିନ୍ତୁ ମୂଷା ବ୍ୟବସ୍ଥା ପୁସ୍ତକ ଗୁଡିକ ଲେଖିଲେ ବାଇବଲର ପ୍ରଥମ ଚାରୋଟି ପୁସ୍ତକକୁ ଆଦି ଯାତ୍ରା ପୁସ୍ତକ ଲେବିୟ ପୁସ୍ତକ ପୁଣି ଦ୍ୱିତୀୟ ବିବରଣ ସେ ଲେଖିଲେ ତତ୍ପରେ ପାଉଲ ନୂତନ ନିୟମକୁ ଲେଖିଲେ ତାହା ସତ୍ୟକଥା ଅଟେ ମାଥିଉ ମାର୍କ ଲୁକ ଆଉ ଜୋହନ ତାହା ଯାହା କିଛି କାର୍ଯ୍ୟରେ ବିଷୟମାନ ଘଟିଲା ତା ବିଷୟରେ ଲିଖିତ ହେଲା ପୁଣି ସେପରି ଧରଣ ବିଭିନ୍ନ ଘଟଣା ସମ୍ବନ୍ଧରେ ଲିଖିତ ହେଲା କିନ୍ତୁ ପାଉଲ ବ୍ୟବସ୍ଥା ଆଉ ଅନୁଗ୍ରହକୁ ପୃଥକ କଲେ ପୁଣି ଏହାକୁ ଆପଣଙ୍କ ସ୍ଥାନରେ ରଖିଲେ ବୁଝନ୍ତି ତ ସେ ତ ନୂତନ ନିୟମର ଲେଖକ ଥିଲେ ସେ ତ ପରମେଶ୍ୱରଙ୍କର ବାକ୍ୟକୁ ସଠିକ ରୂପେ ସଜାଇ ନୂତନ ନିୟମ ଲେଖକୁ ଆମକୁ ଦେଲେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ଅନେକ ଅନେକ ବାସସ୍ଥାନ ବିଭିନ୍ନ କିସମର ବାସସ୍ଥାନ ଠିକ ସେପରି ଯେପରିକି ବିଭିନ୍ନ ଧରଣର ପାହାଡ଼ ବିଭିନ୍ନ କିସମର ନଦୀମାଳା ଝରଣା ଗୁଡିକ ହ୍ରଦ ଗୁଡିକ ଆଦି ଆପଣ ସର୍ବପ୍ରଥମେ ଏହି ଧାରା ପୃଷ୍ଠରେ ଯେତେବେଳେ ଆସିଲେ ସେଗୁଡିକ ଏହି ପୃଥିବୀ ପୃଷ୍ଠରେ ଥିଲେ ଯେହେତୁ ଆପଣଙ୍କ ସ୍ୱର୍ଗସ୍ଥ ପିତାଙ୍କର ଅପାର କରୁଣା ସେଗୁଡାକୁ ଏହି ଧାରାପୃଷ୍ଠରେ ଅବସ୍ଥାନ କରି ରଖିଥିଲା ଯେହେତୁ କେତେକ ବ୍ୟକ୍ତି ପର୍ବତମାଳାକୁ ପସନ୍ଦ କରନ୍ତି କେତେକ ବ୍ୟକ୍ତି ଝରଣା ଜଳକୁ ପସନ୍ଦ କରନ୍ତି ଅନ୍ୟ କେତେକ ଜଣ ମରୁଭୂମିକୁ ପସନ୍ଦ କରନ୍ତି ତେଣୁ ଆପଣ ଲକ୍ଷ୍ୟ କରନ୍ତୁ ଆପଣଙ୍କ ଆଗମନ ହେଉଥିବାର କଥାକୁ ଜାଣି ସେ ଆପଣଙ୍କର ସ୍ୱଭାବକୁ ଜାଣିଥିଲେ ପୁଣି ଆପଣ ଯେ କିପରି ଧରଣ ହେବେ ସେ କଥାକୁ ମଧ୍ୟ ପରମେଶ୍ୱର ଜାଣିଥିଲେ ସେହି ହେତୁରୁ ଆପଣ ଯେପରି ଭାବେ ଏହାକୁ ଉପଭୋଗ କରିପାରିବେ ଠିକ୍ ସେହିପରି ସେ ଏହାକୁ ପ୍ରସ୍ତୁତ କଲେ ଆରେ ବା ତାହା ତ ଏକ ବିଚକ୍ଷଣ ପିତାଙ୍କର ପରିଚୟ ଅଟେ ବୁଝନ୍ତୁ ଜାଣିଥିବାରୁ ସେ ଏହାକୁ ସେ ପ୍ରକାର ନିର୍ମାଣ କଲେ ସେ ଯେ ପର୍ବତମାଳାକୁ ସୃଷ୍ଟି କଲେ ଏଥିପାଇଁ ମୁଁ ଆନନ୍ଦିତ ଅଟେ ମୁଁ ତ ପର୍ବତମାଳାକୁ ଖୁବ୍ ପସନ୍ଦ କରେ ମୁଁ ତାହାକୁ ପସନ୍ଦ କରେ ଯାହାକୁ ଅନ୍ୟମାନେ ପସନ୍ଦ କରନ୍ତି ମୁଁ ତାହାକୁ ସହିପାରେ ନାହିଁ ଆରେ ବା ସେ ନିଜର ଯନ୍ତ୍ରପାତିର ବାକ୍ସଟିକୁ ନିଶ୍ଚିତ ଖୋଲି କରି ଦେଇଥିବେ ସେଠାରେ ସେପରି କରିଥିବେ ଆଚ୍ଛା ତେବେ ସେଠାରେ ସେ ଏହାକୁ ଖାଲି କରିଦେଇଥିବେ ଯେପରିକି ମୁଁ ଏହାକୁ ଉପଭୋଗ କରିପାରେ କାରଣ ବୁଝନ୍ତି ତ ସେହି ହେତୁ ଏପରି କହନ୍ତି ମୁଁ ସମତଳ ଭୂମିକୁ ପସନ୍ଦ କରେ ଯେଉଁଠାରେ ମୁଁ ଏକ ଦୀର୍ଘତମ ପଥକୁ ଭଲ ଭାବରେ ଦେଖିପାରେ ଆମ ଦୁଇ ଜଣ ମଧ୍ୟରୁ ଉଭୟ ଖ୍ରୀଷ୍ଟିଆନ ଅଟୁ ଏହା ସତ୍ତ୍ୱେ ଆମ ଭିତରେ ଦୁଇଟି ବିଭିନ୍ନ ଧରଣର ସ୍ୱଭାବ ରହିଛି ତଥାପି ଆପଣ ଯେ ଏ ପୃଥିବୀକୁ ଆସିବେ ସେ କଥାକୁ ପିତା ଜାଣିଥିଲେ ତେଣୁ ଆପଣ ଏଠାରେ ଉପସ୍ଥିତ ହେବା ପୂର୍ବରୁ ସେ ସବୁକିଛି ବିଷୟକୁ ସୁବ୍ୟବସ୍ଥିତ ରଖିଥିଲେ ଆମେନ୍ ଏଠାକୁ ଆପଣଙ୍କର ସର୍ବପ୍ରଥମ ଆଗମନ ଘଟଣାଟି ଆପଣ ଏଠାକୁ ଆସିବା ପୂର୍ବରୁ ସେ ଏହାକୁ ପୂର୍ବରୁ ପ୍ରସ୍ତୁତ ରଖିଥିଲେ ସେ ଯେ କଣ କରିଥିଲେ ସେ କଥାକୁ ଚିନ୍ତା କରିବାଟା ବଡ ବିସ୍ମୟକର ବିଷୟ ନୁହେଁ କି ପୁଣି ଏତେବେଳେ କିନ୍ତୁ ମନେ ରଖନ୍ତୁ ଆଦର୍ଶ ରୂପେ ଏଗୁଡିକ କେବଳ କ୍ଷଣସ୍ଥାୟୀ ବରଦାନ ଅଟେ ଆଉ ଆମମାନେ ଜାଣୁ ଯେ ମୂଷା ଅରଣ୍ୟ ମଧ୍ୟରେ ସମାଗମ ତମ୍ବୁର ନିର୍ମାଣ କରୁଥିବା ସମୟରେ କିମ୍ବା ଏହାକୁ ପ୍ରସ୍ତୁତ କରୁଥିବା ସମୟରେ ସେପରି କହିଥିଲେ ସେ ସ୍ୱର୍ଗରେ ଯେଉଁ ନମୁନାକୁ ଦେଖିଥିଲେ ଠିକ୍ ତଦନୁସାରେ ସେ ଏହାକୁ ପ୍ରସ୍ତୁତ କଲେ ଧ୍ୟାନ ଦିଅନ୍ତି ତ ସେହି ହେତୁ ସ୍ୱର୍ଗୀୟ ବିଷୟବସ୍ତୁ ଗୁଡାକ ଯେ କଣ ଅଟେ ଜାଗତିକ ବିଷୟ ଗୁଡିକ ସେଗୁଡ଼ିକର ପ୍ରଗଟିକରଣ ଅଟନ୍ତି ଆଉ ଯଦି ଏହି ପୃଥିବୀଟି ଦହିଁରେ ଆମମାନେ ଆଜି ବସବାସ କରି ରହିଅଛୁ ଏହା ଏତେ ମହାନ ଅଟେ ଯେ ତେଣୁକରି ଆମମାନେ ଏହାକୁ ସ୍ନେହ କରିଥାଉ ପୁଣି ବାସ କରିବା ପାଇଁ ଏହାକୁ ସ୍ନେହ କରିଥାଉ ପୁଣି ଏହାର ପବନକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ପାଇଁ ପୁଣି ଫୁଲଗୁଡ଼ିକୁ ଆଉ ଅନ୍ୟ ବସ୍ତୁ ଦେଖିଥାଉ ଆଉ ତାହା ଯଦି ହୋଇଥାଏ ପୁଣି ଏଠାରେ ତାହା ଯଦି ଏକ ଭାବରେ ପ୍ରକାଶ ହୋଇଥାଏ ଗୋଟିଏ ବସ୍ତୁ ଯାହାକି ମରଣଶୀଳ ଅଟେ ତାହା ଯଦି ସେହି ଅନନ୍ତ ବିଷୟ ଭାବ ପ୍ରକାଶ କରେ ଆପଣ ଏକ ବୃକ୍ଷକୁ ବଞ୍ଚିବା ନିମନ୍ତେ ସଂଗ୍ରାମ କରୁଥିବାର ବଢୁଥିବାର ଜୀବିତ ରହିବାକୁ ଚେଷ୍ଟା କରୁଥିବା ଦେଖନ୍ତି ଏହାର ଅର୍ଥ ଏପରି ଯେ କୌଣସି ଏକ ସ୍ଥାନରେ ଏପରି ଗୋଟେ ବୃକ୍ଷ ରହିଛି ଯାହାକୁ ଏହିସବୁ ବିଷୟ କରିବାକୁ ପଡେ ନାହିଁ। କେହି ଜଣେ ବ୍ୟକ୍ତିଙ୍କୁ ବଞ୍ଚିବା ନିମନ୍ତେ ଆପଣ ଏହିଠାରେ ସଂଗ୍ରାମ କରୁଥିବା ଦେଖନ୍ତି, କେହି ଜଣେ ଅନ୍ୟ ବ୍ୟକ୍ତିଙ୍କୁ ଚିକିତ୍ସାଳୟରେ କିମ୍ବା ଅସୁସ୍ଥତାର ଫଟୋ ଉପରେ ଥିବାର କିମ୍ବା ଦୁର୍ଘଟଣାରେ ପଡିଥିବାର ଆଉ ସଂଗ୍ରାମ କରୁଥିବା ଦେଖନ୍ତି, ପୁଣି ମୃତ୍ୟୁର ପଦଧ୍ୱନି ସେମାନଙ୍କର ଗଳାରେ ଥିବାର, ପୁଣି ଟାଣି ହେଉଥିବାର, ପୁଣି କାନ୍ଦୁଥିବାର ଆଉ ଜୀବନ ରକ୍ଷା ପାଇଁ ଚିତ୍କାର କରୁଥିବା ଦେଖନ୍ତି, ତାହା କି ପ୍ରକାର ଅର୍ଥକୁ ପରିଚିତ କରାଏ। ଏପରି ଏକ ସ୍ଥାନ ମଧ୍ୟ କୌଣସି ଅନ୍ୟ ଜାଗାରେ ରହିଅଛି, ସେହିଠାରେ କେହି ଜଣେ ବ୍ୟକ୍ତି ଆଦୌ ସଂଗ୍ରାମ କରେ ନାହିଁ, ପୁଣି ଜୀବନ ପାଇଁ ଆଉ ଚିତ୍କାର କରିନଥାଏ, ବୁଝନ୍ତି ତ, ଏହାକୁ ଆଦୌ କରିନଥାଏ। ପୁଣି ଆମ ପାଇଁ ସେଗୁଡ଼ାକ ଅସ୍ଥାୟୀ ବରଦାନ ଅଟନ୍ତି। ଏହି ସବୁ ବିଷୟ କେବଳ ଗୋଟିଏ ମାତ୍ର କଥା ଆମକୁ ସୂଚିତ କରନ୍ତି ଯେ ସେପରି ସ୍ଥଳେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଏହି ସବୁ ଚିରସ୍ଥାୟୀ ଅଟନ୍ତି, ତାହା ହିଁ ଏହି ସେହି ସବୁ ବିଷୟ ଅଟେ। ଜୟ ନିମନ୍ତେ ଯୀଶୁ ଯାଇଛନ୍ତି, ପୁଣି ସେହି ସ୍ଥିରସ୍ଥାୟୀ ସ୍ଥାନକୁ ଆମ ପାଇଁ ପ୍ରସ୍ତୁତ କରିବାକୁ ଅଗ୍ରତେ ଯାଇଛନ୍ତି। ପୁଣି ସେଗୁଡ଼ିକ କେବଳ ସୂଚିତ କରନ୍ତି ଯେ ଏହି ସମାନ ଧରଣର ବିଷୟର ସର୍ବବୃହତ୍ତର ବିଷୟ ସେଠାରେ ଅଛି, କାରଣ ଏହି ସବୁ ସମାନ ଧରଣ ବିଷୟ ଅଟେ। ବର୍ତ୍ତମାନ ମନେ ପକାନ୍ତୁ, ବାଇବଲ ଏପରି କହିଥିଲା, କାରଣ ଯଦି ଆମମାନଙ୍କର ଏହି ତମ୍ବୁ ରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତ ନିର୍ମିତ ଆମମାନଙ୍କର ଏକ ଅନନ୍ତକାଳ ସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମମାନେ ଜାଣୁ। ଠିକ ଶିଶୁ ସନ୍ତାନର ପରି ମାତାଙ୍କ ଗର୍ଭରେ ଏହି କ୍ଷୁଦ୍ର ମାଂସପେଶୀଟି ହଲଚଲ ହେଉଥାଏ, ପୁଣି କଳ ପଲଟୁଥାଏ, ପୁଣି କିନ୍ତୁ କେବଳ ଧ୍ୟାନ ଦିଅନ୍ତି କି? ପୁଣି ଆପଣ ଟିକେ ଧ୍ୟାନ ଦିଅନ୍ତୁ, ଆପଣ ଜଣେ ନାରୀଙ୍କୁ ଲକ୍ଷ୍ୟ କରନ୍ତୁ, ଯଦିଓ ସେ କଦାପି ପତିତା ଥିଲେ, ତଥାପି ସେ ମା ଟି ଯେତେବେଳେ ହୋଇଯାଆନ୍ତି, ସେ ଶିଶୁ ସନ୍ତାନଟି ଜନ୍ମ ହେବାର କିଛି କ୍ଷଣ ପୂର୍ବେ ସେ ନାରୀଙ୍କ ମଧ୍ୟରେ କରୁଣାର ଭାବ ଦେଖିବାକୁ ମିଳେ, ତାଙ୍କର ସ୍ୱଭାବର ମଧ୍ୟରେ ତାହା ଦେଖାଦିଏ, ସେ ଅଧିକ ଦୟାଳୁ କୋମଳ ମନା ହୋଇପଡନ୍ତି। ସେପରି କାହିଁକି ସେହି ଶାରୀରିକ ଅବସ୍ଥାକୁ ସ୍ୱର୍ଗଦୂତଙ୍କ ଏକ ଆତ୍ମା ଗ୍ରହଣ କରିବାକୁ ଅପେକ୍ଷା ରହିଥାଏ? ଯେତେବେଳେ ଶୀଘ୍ର ଶିଶୁଟି ଯେତେବେଳେ ଜନ୍ମ ହୁଏ, ତା ମଧ୍ୟକୁ ପ୍ରଶ୍ୱାସ ବାୟୁ ପ୍ରବେଶ କରେ, ପୁଣି ସେଠାରେ ପରମେଶ୍ୱର ତହିଁର ପ୍ରଶ୍ୱାସ ବାୟୁ ପ୍ରଦାନ କରନ୍ତି, ତତ୍ପରେ ଏହା ଏକ ଜୀବିତ ପ୍ରାଣୀ ହୁଏ। ପୁଣି ଏହି ଶରୀରଟି ଠିକ ସେପରି ଭାବେ ଜନ୍ମଲାଭ କରିଥାଏ, ତତ୍ପରେ ଏକ ଆତ୍ମିକ ଶରୀର ଏହାକୁ ଗ୍ରହଣ କରିବାକୁ ସେଠାରେ ଉପସ୍ଥିତ ହୋଇଯାଇଥାଏ। ପୁଣି ଯେତେବେଳେ ଏହି ଶରୀରଟି ମର୍ତ୍ତ୍ୟମଣ୍ଡଳରେ ଯେତେବେଳେ ନିଷ୍କ୍ରିୟ ହୁଏ, ଏହି ଭୂପୃଷ୍ଠରେ ବିଲୀନ ହୁଏ, ଯେପରିକି ଏକ ଶିଶୁ ସନ୍ତାନ ଭୂମିଷ୍ଠ ହୁଏ, ଠିକ୍ ସେ ପ୍ରକାରେ ଆହୁରି ମଧ୍ୟ ସେଠାରେ ଏକ ଚିରସ୍ଥାୟୀ ଶରୀର ଏହି ଆତ୍ମାଟିକୁ ପୁନର୍ବାର ନିଜଠାରେ ସ୍ୱୟଂ ଗ୍ରହଣ କରିବାକୁ ଅପେକ୍ଷାରତ ଅଟେ। ଆରେ ବା, କେତେ ମହତ୍ତର ବିଷୟ ଅଟେ! ଆମମାନେ ତ ଅଟୁ, ଆମମାନେ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବାସ କରୁଅଛୁ, ଆମେନ୍। ଶିଶୁଗଣ ଅଟୁ, ଖ୍ରୀଷ୍ଟରେ ଶିଶୁଗଣ ଅଟୁ, ପରମେଶ୍ୱରଙ୍କ ସନ୍ତାନଗଣ ଅଟୁ, ପୂର୍ଣ୍ଣ ସ୍ୱତନ୍ତ୍ରତା ପାଇଁ ଅପେକ୍ଷା କରୁଅଛୁ, ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ସମୟ ପାଇଁ ସେପରି କରୁଅଛୁ, ଆମମାନଙ୍କୁ ନିଜଠାରେ ଗ୍ରହଣ କରି ଉର୍ଦ୍ଧକୁ ନୀତ କରିବା ନିମନ୍ତେ ଅପେକ୍ଷା କରୁଅଛୁ, ଯେତେବେଳେ ଏହି ମରଶରୀରଟି ଅମରତାକୁ ଗ୍ରହଣ କରିନେବ, ସେହି ଘଡ଼ିଟା ପାଇଁ ଅପେକ୍ଷା କରୁଅଛୁ। ସମପରି ସେ ଯାହା କିଛି ବସ୍ତୁକୁ ସୃଷ୍ଟି କଲେ, ଏକାପରି ସେ ସବୁ ବିଷୟକୁ ସୁପରିଚିତ କରାଏ ଯାହା ସବୁ ବିଷୟ ପରିଚୟକୁ ଆସିବ। ଠିକ ସେହିପରି ଭାବେ ଯେପରିକି ଏହି ଶରୀରଟି ଆପଣଙ୍କୁ ପ୍ରଦାନ କରେ, ଠିକ ସେହି ପ୍ରକାର ଯେପରିକି ଏହି ଶରୀର ଅଟେ, କେବଳ ଜୀବିତ ରହିବା ନିମନ୍ତେ ଏହି ଶରୀରଟିକୁ ସେ ଆପଣଙ୍କୁ ପ୍ରଦାନ କଲେ, କେବଳ ଏହାକୁ ପ୍ରକାଶ କରି କହିବାକୁ ଯେ ସେପରି ସ୍ଥଳେ ସେହି ଅନନ୍ତ ଭୁବନରେ ଏପରି ଏକ ଶରୀର ଅବସ୍ଥିତ ରହିଛି ଯାହାକି ଏହି ଶରୀରରୁ ମହତ୍ ଅଟେ, ଯାହାକୁ ଅଦ୍ୟାବଧି ପରିଚୟକୁ ଆସିବାର ଅଛି, ବୁଝନ୍ତି ତ। ଯଦି ଆମ୍ଭେମାନେ ହାସଲ କରି ରହିଥାଉ କିମ୍ବା ଜଗତର ଶରୀରକୁ ଯଦି ହାସଲ କରି ରହିଥାଉ, ତେବେ ଆମମାନେ ସ୍ୱର୍ଗୀୟ ଶରୀରର ଉପକୃତିକୁ ମଧ୍ୟ ହାସଲ କରିବୁ, ଯାହାକି ଏହି ଶରୀରର ଦୁଷ୍କର୍ମ ଗୁଡାକୁ କୌଣସି ପ୍ରକାରେ ହାସଲ କରିବେ ନାହିଁ ଯେଉଁ ଶରୀରଟି ପରିଚୟକୁ ଆସିବ। ପୁଣି ଏହି ଶରୀରଟି ସକଳ ପ୍ରକାରର ମନ୍ଦ ବିଷୟକୁ ହାସଲ କରି ରହିଥାଏ, ଅର୍ଥାତ୍ ରୋଗ ବ୍ୟାଧି, ମୃତ୍ୟୁ, ବିଷାଦ ସବୁକିଛିକୁ ହାସଲ କରି ରହିଥାଏ। ପରମେଶ୍ୱରଙ୍କ ବାକ୍ୟର ରୂପାନ୍ତରୀକରଣ ଏକ ବିଷୟବସ୍ତୁକୁ ମୁଁ ଏ କିଛି ଦିନ ତଳେ ପ୍ରଚାର କରି ସେ ବିଷୟଟିକୁ ସୁସ୍ପଷ୍ଟ କରିଥିଲି। ଏହି ଶରୀରଟି କିପରି ଭାବେ ଯେ ମନ୍ଦ ବିଷୟ ଗୁଡାକୁ ହାସଲ କରି ରହିଅଛି ସେ ବିଷୟରେ ପ୍ରଚାର କରିଥିଲି। ଏହି ଆଧୁନିକ ସଭ୍ୟତା ଦେହରେ ଆମମାନେ ବାସ କରି ରହିଛୁ ତାହା ଶୈତାନ ଠାରୁ ସୃଷ୍ଟ। ଆପଣମାନେ ତାହାକୁ ବିଶ୍ୱାସ କରନ୍ତି ନାହିଁ କି? ବାଇବଲ ଏକଥାକୁ କହିଥାଏ, ଏହି ଜଗତଟି ଏହାର ପ୍ରତ୍ୟେକ ସରକାରୀ ବ୍ୟବସ୍ଥା ଶୈତାନ ଠାରୁ ଅଟେ। ସେ କଥାକୁ ଆମମାନେ ବିଶ୍ୱାସ କରିବାକୁ ଚାହୁଁନା, ମାତ୍ର ବାଇବଲ ଏକଥାକୁ ପରିଷ୍କାର ଭାବେ କହେ ଯେ ପ୍ରତ୍ୟେକ ସରକାରୀ ବ୍ୟବସ୍ଥା, ପୃଥିବୀର ପ୍ରତ୍ୟେକ ରାଜ୍ୟ ଶୈତାନ ଅଧିକୃତ, ପୁଣି ଶୈତାନ ଦ୍ୱାରା ଶାସିତ ଅଟେ। ଯୀଶୁଖ୍ରୀଷ୍ଟ ଶୈତାନ ଦ୍ୱାରା ଏକ ଉଚ୍ଚ ସ୍ଥାନକୁ ନୀତ ହେଲେ, ପୁଣି ସେତେବେଳେ ଅବସ୍ଥିତ ଥିବା ଜଗତ ସକଳ ରାଜ୍ୟକୁ ଶୈତାନ ତାଙ୍କୁ ଦେଖାଇଲା, ଯାହା କିଛି ରାଜ୍ୟ ପରେ ଉଦିତ ହେବ, ପୁଣି ଆଉ ଅଧିକା କିଛିକୁ ମଧ୍ୟ ଦେଖାଇଲା, ପୁଣି ସେଗୁଡ଼ାକ ଯେ ତାହାର ଅଟେ ଏକାଧିକ ଶୈତାନ ଦାବି କରି କହିଲା। ଆଉ ଯୀଶୁ ତା ସହିତ କୌଣସି ପ୍ରକାର ଯୁକ୍ତିତର୍କ କଲେ ନାହିଁ, ଯେହେତୁ ଜଗତର ଦେବତା ସେହି ଶୈତାନ ହିଁ ଅଟେ। ଧ୍ୟାନ ଦିଅନ୍ତି ତ, ପୁଣି ସେ କହିଲା, ତୁମେ ଯଦି ଆମକୁ ଭୂମିଷ୍ଠ ପ୍ରମାଣ କରିବ ତେବେ ଆମେ ଏହି ସମସ୍ତ ତୁମକୁ ଦେବା। ଧ୍ୟାନ ଦିଅନ୍ତି ତ, ସେ ଯୀଶୁଙ୍କୁ ସେ ସବୁକୁ ଦେବାକୁ ଚେଷ୍ଟା କରୁଥିଲା, ବିନା ବଳିଦାନରେ ଦେବାକୁ ଚେଷ୍ଟା କରୁଥିଲା। ବୁଝନ୍ତି ତ, ସେ ତ ତାଙ୍କ ସହିତ ସଉଦାବାଜି କରୁଥିଲା, ଏହା ତାହା ହିଁ ଥିଲା। କିନ୍ତୁ ଜଗତ ପାପ କଲା, ତେଣୁ ପାପର ବର୍ତ୍ତମାନ ମୃତ୍ୟୁ ଥିଲା। ପୁଣି ଯୀଶୁଙ୍କୁ ନିହାତି ପକ୍ଷେ ମରିବାକୁ ଥିଲା। ସେହି ହେତୁରୁ ପରମେଶ୍ୱର ମାନବ ଶରୀର ପ୍ରକଟ ହେଲେ, ଯେପରିକି ସେ ଆପଣା ପରେ ମୃତ୍ୟୁକୁ ଗ୍ରହଣ କରି ନେଇପାରନ୍ତି, ବର୍ତ୍ତମାନକୁ ପରିଶୋଧ କରିଦେବା ନିମନ୍ତେ ତାହାକୁ କରିପାରନ୍ତି। ସେପରି ସ୍ଥଳେ କୌଣସି ବିଷୟ ଫେରିବାର ନାହିଁ, ଏହା ତ ଆଦୌ ଚିହ୍ନିତ ହୋଇନଥିଲା, ଏହା ତ ସୁନିଶ୍ଚିତ ଥିଲା। ବିନା ମୂଲ୍ୟରେ ପରିଶୋଧ କରାଗଲା, ସବୁକିଛି ଋଣକୁ ପରିଶୋଧ କରାଯାଇଅଛି, ଏହା ବର୍ତ୍ତମାନ ତାଙ୍କ ସହିତ ସଂଯୁକ୍ତ ଅଟେ। ପୁଣି ତାଙ୍କ ରାଜ୍ୟର ଆମମାନେ ସଦସ୍ୟଗଣ ଅଟୁ, ଆମମାନଙ୍କ ରାଜା ଯୀଶୁଙ୍କ ସହିତ ପୁଣି ତାଙ୍କରି ନାମରେ ଆଜି ରାତ୍ରିକାଳରେ ଏକତ୍ରିତ ରୂପେ ଏହି ସ୍ଥାନରେ ସମବେତ ହୋଇଅଛୁ, ସ୍ୱର୍ଗୀୟ ସ୍ଥାନ ଗୁଡ଼ିକରେ ଉପବେଶନ କରିଅଛୁ। ପୁଣି ଏହି ଜଗତ ଦହିଁରେ ଆମମାନେ ବାସ କରୁ, ଏହା ଶିକ୍ଷାର ଜଗତ ଅଟେ। ମୁଁ ଏକଥାକୁ ଆପଣମାନଙ୍କଠାରେ ପ୍ରମାଣ କରିବାକୁ ଚାହେଁ। ଶିକ୍ଷା, ବିଜ୍ଞାନ, ସଭ୍ୟତା, ପୁଣି ଏହି ସକଳ ବିଷୟ ଯାହାକୁ ଆମମାନେ ଆଜିକାଲି ଖୁବ୍ ଉପଭୋଗ କରୁଅଛୁ ବୋଲି ଧାରଣା ହୁଏ, ଏହା ଶୈତାନ୍ତର ଅଟେ। ଏସବୁ କିଛି ବିଷୟ ନାଶ ହେବ। ଆପଣମାନେ ପଚାରନ୍ତି, ଭାଇ ବ୍ରାହ୍ମ ସଭ୍ୟତା ପୁଣି? ଆଜ୍ଞା ହଁ, ଆଦି ପୁସ୍ତକ ଚତୁର୍ଥ ଅଧ୍ୟାୟ ପ୍ରମାଣ ଦିଏ ଯେ ଏହି ସଭ୍ୟତାଟି ଶୈତାନ୍ଠାରୁ ଆଗତ ହେଲା, କୈନଙ୍କ ପୁତ୍ର ଠାରୁ। ବୁଝନ୍ତୁ, ଏହି ସଭ୍ୟତାଟି ତାହାଠାରୁ ଆରମ୍ଭ ହେଲା। ସହର ଗୁଡାକର ନିର୍ମାଣ, ବାଦ୍ୟଯନ୍ତ୍ର ଗୁଡାକର ନିର୍ମାଣ ଆଦି ତାହାର ଦାନ ଅଟେ। ପୁଣି ସଭ୍ୟତା ଶୈତାନ ଠାରୁ ଆଗତ ହେଲା। ପୁଣି ଜ୍ଞାନ ସେପରି ଏକ ବିଷୟ ଅଟେ ଯାହାକୁ ଶୈତାନ ହବାଙ୍କୁ ବିକ୍ରୟ କରିଥିଲା। ଏଦନ ଉଦ୍ୟାନରେ ସେ ସେପରି କଲା ଯାହାକି ହବାଙ୍କୁ ଆଜ୍ଞା ଲଙ୍ଘନ କରାଇଲା, ପରମେଶ୍ୱରଙ୍କ ଆଜ୍ଞାର ବିରୁଦ୍ଧରେ ପାପ କରାଇଲା। ତେଣୁ ଏହି ଜଗତକୁ ଏପରି ଗୋଟିଏ ସଭ୍ୟତାର ପରିଚୟ ହେବ ଯେଉଁରେ ଆମମାନେ ପ୍ରବେଶ କରିବାକୁ ଯାଉଅଛୁ, ମାତ୍ର ଏହା ବର୍ତ୍ତମାନ ସମୟ ସଭ୍ୟତା ହେବ ପରି ହେବ ନାହିଁ। ଯେହେତୁ ବର୍ତ୍ତମାନର ଏହି ସଭ୍ୟତାରେ ଆମମାନେ ରୋଗବ୍ୟାଧିକୁ ହାସଲ କରିଅଛୁ, ବିଷାଦ, କାମନା, ମୃତ୍ୟୁ, ପୁଣି ଅନେକ ଗୁଡ଼ିଏ ଯନ୍ତ୍ରଣା ବିଷୟକୁ ହାସଲ କରିଅଛୁ, ବିଭ୍ରାଟକୁ ହାସଲ କରିଅଛୁ। କିନ୍ତୁ ସେହି ସଭ୍ୟତାରେ ଏହିସବୁ ବିଷାଦ ଭରା ବିଷୟ ରହିବ ନାହିଁ, ଆମେ ବିଜ୍ଞାନକୁ ଆଉ ଦରକାର କରିବୁ ନାହିଁ। ସେପ୍ରକାର ହେଉ ପଛେ ବିଜ୍ଞାନ ମୂଳତତ୍ତ୍ୱ ଏକ କଦାଚାର ଅବସ୍ଥା ଅଟେ। ବୁଝନ୍ତି ତ, ଏକ ଅଣୁକୁ ବିସ୍ଫୋଟ କରିବା ନିମନ୍ତେ ପୁଣି ଏହାକୁ ଆଉ ତାହାକୁ କରିବା ପାଇଁ ଆପଣମାନେ ଏକ ଅଣୁତତ୍ତ୍ୱକୁ ବିସ୍ଫୋରଣ ଘଟାନ୍ତି, ଆପଣମାନଙ୍କୁ ପୋଛି ପକାଇବା ପାଇଁ ସେପରି କରନ୍ତି, ଆପଣ ବାରୁଦକୁ ନିଅନ୍ତି, ପୁଣି ଜଣକୁ ଜୀବନରେ ମାରିଦେବାକୁ ଏହି ବାରୁଦକୁ ଗୁଳି ମଧ୍ୟରେ ଭରନ୍ତି। ଆପଣ ମୋଟର ଯାନଟିକୁ ନିଅନ୍ତୁ, ପୁଣି ଭୂପୃଷ୍ଠରୁ ଗ୍ୟାସୀୟ ତୈଳକୁ ଉତ୍ତୋଳନ କରନ୍ତି, ପୁଣି ଖଣିଜ ପଦାର୍ଥ ଗୁଡାକୁ ଭୂପୃଷ୍ଠରୁ କାଢି ନିଅନ୍ତି, କେତେକ ଫାଇବର ପଦାର୍ଥକୁ ମୁକ୍ତ କରନ୍ତି, ଯେପରିକି ଏହା ଏକ ବିସ୍ଫୋରଣକୁ ଘଟାଇ ସର୍ବନାଶ କରେ। ତତ୍ପରେ ରାସ୍ତାରେ ମୋଟର ଯାନ ଚଳାଇ ଘଣ୍ଟାରେ 90 ମାଇଲ ଗତିରେ ଯାଆନ୍ତି, ପୁଣି କୌଣସି ଜଣେ ବ୍ୟକ୍ତିଙ୍କୁ ମାରି ପକାନ୍ତି। ବୁଝନ୍ତି ତ, ଆରେ ବା, କେତେ ବିଚଳିତ ଅବସ୍ଥା! ସଙ୍କୁଚିତ କରି ଶୀଘ୍ରତା ଶୀଘ୍ର ଆଗକୁ ବଢ଼ନ୍ତି, ଆମମାନଙ୍କୁ ଆଗକୁ ବଢ଼ିବାକୁ ଅଛି, ପୁଣି ପ୍ରାଣହାନି ଘଟାଇବାକୁ ଅଛି। ଆରେ ବା, ଧ୍ୟାନ ଦିଅନ୍ତି ତ, ଏସବୁ ବିଷୟ ଶୟତାନର ଚାତୁରୀ ଅଟେ। ପରମେଶ୍ୱରଙ୍କର ରାଜ୍ୟ କହିଲେ ମୋଟର ଯାନ ଗୁଡ଼ିକ, ଉଡାଜାହାଜ ଗୁଡ଼ିକ କିମ୍ବା ବିଜ୍ଞାନର କୌଣସି ଉଦ୍ଭାବନ ରହିବ ନାହିଁ, ନୁହେଁ, ଏଥିରେ କୌଣସି ପ୍ରକାର ଶିକ୍ଷା ବ୍ୟବସ୍ଥା ରହିବ ନାହିଁ। ଏଥିରେ ଏପରି ସର୍ବଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ରହିବ ଯାହାକୁ ଏହି ଶିକ୍ଷା ବ୍ୟବସ୍ଥାଟି କଦାପି ଚିନ୍ତା ସୁଦ୍ଧା କରିନଥିବ। ବୁଝନ୍ତି ତ, ଶିକ୍ଷା, ସଭ୍ୟତା, ପୁଣି ଏହିସବୁ ଅନ୍ୟାନ୍ୟ ବିଷୟ ଶୈତାନ ଆଡୁ ଉପସ୍ଥିତ ହୁଏ। ବର୍ତ୍ତମାନ ଆପଣମାନେ ପଚାରି ପାରନ୍ତି, ଭାଇ ବ୍ରହ୍ମ ଆପଣ ତେବେ କାହିଁକି ପାଠ ପଢିଲେ? ବୁଝନ୍ତୁ, ଠିକ ଏହି ପ୍ରକାରେ ବର୍ତ୍ତମାନ ମୁଁ ପୋଷାକ ଗୁଡ଼ିକୁ କାହିଁକି ପିନ୍ଧେ? ସେହି ସଭ୍ୟତାରେ ଯାହାକୁ ଆସିବାର ଥିଲା ତାହା ସର୍ବପ୍ରଥମ ସଭ୍ୟତା ଥିଲା। ସେମାନେ କୌଣସି ପ୍ରକାର ବସ୍ତୁକୁ ଆଦୌ ଆବଶ୍ୟକ କରିନଥିଲେ, କାରଣ ସେମାନେ ଯେ ଉଲ୍ଲଙ୍ଘ ଥିଲେ ସେ ବିଷୟକୁ ସେମାନେ ଆଦୌ ଜାଣିନଥିଲେ। ସେମାନେ ଅନାବୃତ ହୋଇ ରହିଥିଲେ, ବସ୍ତ୍ରଗୁଡ଼ାକ ପିନ୍ଧିବାର ବିଷୟରେ ସେମାନଙ୍କର କୌଣସି କାରଣ ନଥିଲା, ଯେହେତୁ ଉଲ୍ଲଙ୍ଘତା କଥା ସେମାନେ ଜାଣିନଥିଲେ। ବର୍ତ୍ତମାନ ଆପଣମାନେ ଜାଣନ୍ତି ଯେ, ଅର୍ଥାତ୍ କେତେବେଳେ ତତ୍ପରେ, ଅର୍ଥାତ୍ ଆମେ ଜାଣୁ ଯେ ଆମମାନେ ଉଲ୍ଲଙ୍ଘ ଅଟୁ, ପାପ ଏହିଠାରେ ଅବସ୍ଥାନ କରିନଥାଏ, ତେଣୁକରି ଆମମାନଙ୍କୁ ବସ୍ତ୍ର ପରିଧାନ କରିବାକୁ ହିଁ ପଡ଼ିଅଛି। କିନ୍ତୁ ପ୍ରାରମ୍ଭିକ ସମୟରେ ଏହା ସେ ପ୍ରକାର ନଥିଲା, ସେତେବେଳେ ପାପ ଲେଶମାତ୍ର ନଥିଲା। ବୁଝନ୍ତି ତ, ପୁଣି ସଭ୍ୟତାର ପଥରେ ସେହି ଏକା ପ୍ରକାର ବିଷୟ ସର୍ବୋପରି ପରିଚିତ ଅଟେ। ଆମେ ପାଠ ପଢୁ, ଆମେ ଏହାକୁ କରିଥାଉ, ତାହା ପ୍ରତି ଆମମାନେ କୌଣସି ପ୍ରକାରେ ଖାପ ଖାଇ ରହିନଥାଉ, ତାହାକୁ କୌଣସି ପ୍ରକାରେ ନିଜର ଦେବତା କରି ପକାନ୍ତୁ ନାହିଁ, ଯେହେତୁ ତାହା ସାମ୍ୟବାଦର ଦେବତା ଅଟେ। ବୁଝନ୍ତି ତ, ଏହା ଯୀଶୁଖ୍ରୀଷ୍ଟଙ୍କ ବିଷୟ ଆଦୌ ନୁହେଁ। ବିଶ୍ୱାସ ଦ୍ୱାରା ଯୀଶୁଖ୍ରୀଷ୍ଟ ଅଟନ୍ତି। ଆପଣ ମାନେ ବୈଜ୍ଞାନିକ ପଦ୍ଧତିରେ ଯେପରି ଭାବେ ପ୍ରମାଣିତ କରନ୍ତି ତଦନୁସାରେ କିନ୍ତୁ ନୁହନ୍ତି, ମାତ୍ର ଆପଣ ଯାହାକୁ ବିଶ୍ୱାସ କରନ୍ତି ତଦନୁସାରେ ସେ ଅଟନ୍ତି। ବୈଜ୍ଞାନିକ ଭାବେ ମୁଁ ଆପଣମାନଙ୍କୁ ପ୍ରମାଣିତ ଆଜି ରାତିରେ କରିପାରେ ଯେ ଏହି ଭବନଟିରେ ମଧ୍ୟ ପରମେଶ୍ୱର ଅଛନ୍ତି, ତଥାପି ମୁଁ ଜାଣେ ଯେ ସେ ଏହିଠାରେ ଅଛନ୍ତି, କିନ୍ତୁ ମୋହର ବିଶ୍ୱାସ ଦ୍ୱାରା ଏହା ପ୍ରଘଟିକୃତ ହୁଏ। ସେହି ନାରୀଙ୍କ ଘରରୁ ଯେ ପୁତ୍ର ସନ୍ତାନଟି ଲାଭ କରିବାକୁ ଯାଉଅଛନ୍ତି, ସେ କଥାକୁ ଅବ୍ରାହମ ଆପଣଙ୍କୁ ବୈଜ୍ଞାନିକ ଧାରା ମତେ ଆଦୌ ପ୍ରମାଣିତ କରିପାରିନଥାନ୍ତେ। ପୁଣି ସାରା ତ ପାଖାପାଖି 100 ବର୍ଷ ବୟସ୍କା ଥିଲେ, ମାତ୍ର ତାଙ୍କର ବିଶ୍ୱାସ ଏକଥାକୁ ସୁଦୃଢ଼ କଲା। ବୁଝନ୍ତି ତ, କୌଣସି ପ୍ରକାରେ ବୈଜ୍ଞାନିକ ପ୍ରମାଣକୁ ଆବଶ୍ୟକ କଲା ନାହିଁ। କାହିଁକି ହଁ, ଚିକିତ୍ସକ ଭାଷ କାହିଁକି ସେପରି କହିଲେ ନାହିଁ, ସେହି ବୃଦ୍ଧ ବ୍ୟକ୍ତି ଜଣକ ପାଗଳ ଅଟନ୍ତି। ଏଠାରେ ସେ କହୁଅଛନ୍ତି ଯେ ସେହି ନାରୀଙ୍କ ଗର୍ଭରୁ ସେ ଏକ ଶିଶୁ ସନ୍ତାନ ହାସଲ କରିବାକୁ ଯାଉଅଛନ୍ତି, ଯେତେବେଳେ କି ସେ ନିଜରୁ 100 ବର୍ଷର ବୃଦ୍ଧ ଅଟନ୍ତି, ପୁଣି ତାଙ୍କର ପତ୍ନୀ 90 ବର୍ଷର ବୃଦ୍ଧ ଅଟନ୍ତି। କିନ୍ତୁ ଆପଣମାନେ ଲକ୍ଷ୍ୟ କରନ୍ତୁ, ପରମେଶ୍ୱର ସେପରି କହିଥିଲେ, ତେଣୁକରି ଏହା ବିଜ୍ଞାନର ପକ୍ଷକୁ ଆଦୌ ସ୍ୱୀକାର କରେ ନାହିଁ। ଏହା ବିଶ୍ୱାସକୁ ସ୍ୱୀକାର କରେ, ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିବାକୁ ସ୍ୱୀକାର କରେ, ମାତ୍ର ବିଜ୍ଞାନକୁ ନୁହେଁ। ତେଣୁ ଆମ୍ଭମାନଙ୍କ ବିଦ୍ୟାଳୟ ଗୁଡ଼ାକ ପୁଣି ସେପରି ଧରଣର ବ୍ୟବସ୍ଥା ଗୁଡ଼ାକ ସରଖାର ହୋଇଯାଇଥିବାର ଏକ ନମୁନା ଅଟେ। ଯେହେତୁ ପରମେଶ୍ୱର କଦାପି ଏପରି କହିନଥିଲେ ଯେ ଯାଅ ଆଉ ବିଦ୍ୟାଳୟ ଗୁଡ଼ିକୁ ସ୍ଥାପନ କର, କିମ୍ବା ଏପରିକି ବାଇବଲର ଶିକ୍ଷାନୁଷ୍ଠାନ ଗୁଡ଼ାକ ସ୍ଥାପନ କର। ଆପଣ ତାହାକୁ ଜାଣନ୍ତି କି ସେ କହିଥିଲେ ବାକ୍ୟ ପ୍ରଚାର କର, ତାହା ହିଁ ତ ପ୍ରକୃତରେ ସଠିକ ବିଷୟ ଅଟେ। ଆମ୍ଭମାନଙ୍କର ଶିକ୍ଷଣୀୟ ପଦ୍ଧତି ଗୁଡ଼ାକ ଆମମାନଙ୍କୁ ପରମେଶ୍ୱରଠାରୁ ଅନ୍ୟାନ୍ୟ ବିଷୟ ଯାହା କିଛି ମୁଁ ଜାଣେ ସେଗୁଡ଼ାକରୁ ଆମକୁ ଅଧିକ ଦୂରେଇ ଦେଇଅଛି, ତାହା ନିରାଟ ସତ୍ୟକଥା ଅଟେ। ପରମେଶ୍ୱରଠାରୁ ଅଧିକ ଦୂରେଇ ଦେଇଛି। ବିଦ୍ୟାଳୟ ଗୁଡ଼ାକୁ ନିର୍ମାଣ କର, ଚିକିତ୍ସାଳୟ ଗୁଡ଼ାକୁ ସ୍ଥାପନ କର, ପୁଣି ସେ ପ୍ରକାର ଧରଣର ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକୁ ନିର୍ମାଣ କର, ସେପରି ନୁହେଁ, ତାହା ତ ଜଗତର ପାଇଁ ପୁଣି ସେପରି ଧରଣର ଦଳଟିର ପାଇଁ ଥିଲା। ତଥାପି ସେଗୁଡ଼ିକ ବିରୁଦ୍ଧରେ ମୋର କହିବାର କିଛି ନାହିଁ, ସେମାନେ ଆପଣମାନଙ୍କର ଅଂଶକୁ କାର୍ଯ୍ୟକାରୀ କରୁଅଛନ୍ତି, କିନ୍ତୁ ତାହା ଅଦ୍ୟାବଧି ସେହି ଆଜ୍ଞାଟି ଆଦୌ ନୁହେଁ। ଆମେମାନେ ଚିକିତ୍ସାଳୟଟିଏ ନିର୍ମାଣ କରିଥାଉ, କଦାପି ପୂର୍ବେ ଥିବା ବିଷୟରୁ ଅଧିକ ଉତ୍ତମ ଧରଣର ଅନୁଷ୍ଠାନକୁ ନିର୍ମାଣ କରିଥାଉ, ପୁଣି ସବୁଠାରୁ ଉତ୍ତମ କିସମର ଔଷଧପତ୍ରକୁ ଦେଇଥାଉ ଯାହା କିଛି ଆମଠାରେ ଉପଲବ୍ଧ ଅଟେ। ତଥାପି ତହିଁରେ ସହସ୍ରାଧିକ ଲୋକ ମୃତ୍ୟୁବରଣ କରନ୍ତି, କିନ୍ତୁ ଆରେ ବା, ପରମେଶ୍ୱର ରାଜ୍ୟରେ ସେଠାରେ ମୃତ୍ୟୁ ନାହିଁ, ସେଠାରେ ଦୁଃଖର ଲେଶମାତ୍ର ନାହିଁ। ଆମେନ୍। ଜଗତର ଏହିସବୁ ବସ୍ତୁର ଲଢା ସେଠାରେ ଆଦୌ ନାହିଁ, କିନ୍ତୁ ଏହିସବୁ ବିଷୟକୁ ଆମେ ଅତିକ୍ରମ କରିଅଛୁ, ପରମେଶ୍ୱରଙ୍କ ବାସ୍ତବତା ଗୁଡ଼ିକର ମଧ୍ୟକୁ ପ୍ରବେଶ କରିଯାଇଅଛୁ, ଯେଉଁଠାରେ ବିଜ୍ଞାନର ମାଧ୍ୟମରେ ଆମେ ପାଇବାକୁ ଯତ୍ନ କରି ବହୁତ ସଂଘର୍ଷ କରିଥାଉ। ପୁଣି ଯେତେ ଅଧିକ ବୈଜ୍ଞାନିକ ଉଦ୍ଭାବନକୁ ଆମେ ଲାଭ କରିଥାଉ, ସେତେ ଅଧିକ ବୃତ୍ତିକୁ ଆମେ ଆପଣମାନଙ୍କ ପୁରକୁ ଆଣିଥାଉ। ସେଠାରେ ହାରୁଥିବା ଏକ ଯୁଦ୍ଧକୁ ଆମେ ଲଢୁଅଛୁ, ଏଥିରୁ ମୁକ୍ତ ହେବାକୁ ଆମେ ପ୍ରଗାଢ଼ ପ୍ରୟାସ କରିଥାଉ। ପୁଣି ଆଜିର ରାତ୍ରିକାଳରେ ବିଶ୍ୱାସ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ୱରଙ୍କ ପୁତ୍ର ବୋଲି ଗ୍ରହଣ କରନ୍ତୁ, ପୁଣି ତାଙ୍କୁ ସ୍ୱୀକାର କରନ୍ତୁ, ସେ ତ ସେ ଜଣକ ଅଟନ୍ତି। ବିଜ୍ଞାନ ଆପଣମାନଙ୍କ ପାଇଁ କ'ଣ ପ୍ରସ୍ତୁତ କରୁଅଛି? ଅଧିକ ମୃତ୍ୟୁକୁ, ତାହା ହିଁ ସତ୍ୟ କଥା ଅଟେ। ଅନ୍ତରୀକ୍ଷ ଯାନ ଗୁଡ଼ାକ ପୁଣି ଅନ୍ୟାନ୍ୟ ଉଦ୍ଭାବନର ବସ୍ତୁ ସବୁ ଉପରକୁ ଯାଉଛନ୍ତି, ଏହିସବୁ ବିଷୟ ମୃତ୍ୟୁକୁ ଚାରିଦିଗରୁ ଖେଳାଇ ଦେଉଛନ୍ତି। ପୁଣି ସବୁକିଛି ବିଷୟ ମୃତ୍ୟୁ ଅଧୀନ ରହିଅଛି, ତାହାକୁ ଆଦୌ ଦେଖନ୍ତୁ ନାହିଁ। ଆପଣ ମାନଙ୍କର ମସ୍ତକକୁ ତାହାର ଉର୍ଦ୍ଧକୁ ଟେକି ରଖନ୍ତୁ, ସ୍ୱର୍ଗ ଗୁଡ଼ାକୁ ଟେକି ରଖନ୍ତୁ। ଯୀଶୁ ଯେଉଁଠାରେ ଅଛନ୍ତି ସେଆଡ଼କୁ ଦେଖନ୍ତୁ, ପରମେଶ୍ୱର ଦକ୍ଷିଣ ହସ୍ତରେ ସେ ବସିଅଛନ୍ତି, ଆଜିର ରାତ୍ରିବେଳା ସେଆଡ଼କୁ ଧ୍ୟାନ ଲଗାଇ ରଖନ୍ତୁ। ଆମମାନଙ୍କ ପାପ ସ୍ୱୀକାରର କାରଣେ ସର୍ବଦା ମଧ୍ୟସ୍ଥତା କାର୍ଯ୍ୟକୁ କରିବା ପାଇଁ ସର୍ବଦା ଜୀବିତ ଅଟନ୍ତି। କାହାର? ତାଙ୍କର ବାକ୍ୟ ଯେ ସତ୍ୟ ଅଟେ, ସେ କଥାକୁ ଆମେ ବିଶ୍ୱାସ କରୁ। ବର୍ତ୍ତମାନ ଆମେ ଦେଖୁ ଯେ ଏହି ଜୀବନଟି ସବୁକିଛି ମନ୍ଦତାକୁ ଧାରଣ କରି ରହିଥାଏ, ସେହି ହେତୁରୁ ଯେଉଁ ଜୀବନଟି ଆସିବାକୁ ଅଛି ତାହାକୁ ଏହା ହାସଲ କରିବ ନାହିଁ। ଏହି ଜୀବନରେ କାମନା ରହିଛି, ପୁଣି ରୋଗ ବ୍ୟାଧି ରହିଛି, ମୃତ୍ୟୁ ରହିଛି, କାରଣ ଏହା କ'ଣ ଅଟେ? ଏହା ତ ସେ ଗୃହ ଅଟେ, ଗୃହଟି ଆଦୌ ନୁହେଁ ଯାହାକୁ ନିର୍ମାଣ କରିବାକୁ ସେ ଯାଇଛନ୍ତି। ଏହା ତ ଏକ ରୋଗାଳୟ ଅଟେ। ଗୋଟିଏ ରୋଗାଳୟ କହିଲେ କ'ଣ, ସେ କଥା କହୁ କେତେ ଜାଣନ୍ତି? ନିଶ୍ଚିତ ରୂପେ ଭଲ କଥା, ତାହା ହିଁ ଏହା ଅଟେ, ଯେଉଁରେ ଆପଣମାନେ ବାସ କରୁଛନ୍ତି, ଏକ ରୋଗାଳୟ ପରି ଧରଣ ଏକ ଗୃହ ଅଟେ, ଯେଉଁରେ ସେମାନେ ବିଭିନ୍ନ ଧରଣର ରୋଗୀମାନଙ୍କୁ ରଖନ୍ତି। ଅର୍ଥାତ୍ ତେବେ ତାହା ହିଁ ଯାହାକୁ ପାପ ଆମମାନଙ୍କ ପ୍ରତି କରିଅଛି, ଆମମାନଙ୍କୁ ଜଗତ ଏକ ରୋଗାଳୟରେ ଭର୍ତ୍ତି କରିଦେଇଅଛି। ଆପଣମାନେ ଥିଲେ ସେମାନେ ଅନ୍ୟ କୌଣସି ସୁସ୍ଥ ଲୋକକୁ ସେ ରୋଗାଳୟକୁ ଆସିବାକୁ ଦିଅନ୍ତି ନାହିଁ, ଯେହେତୁ ସେଠାରେ ବିଭିନ୍ନ ଧରଣର ଜୀବାଣୁ ଗୁଡ଼ିକ ଉଡ଼ି ବୁଲୁଥାନ୍ତି, ପୁଣି ଲୋକମାନେ ସେହି ଜୀବାଣୁ ଗୁଡ଼ାକରେ ଆକ୍ରାନ୍ତ ହୁଅନ୍ତି, ପୁଣି ସ୍ୱୟଂକୁ ପୀଡ଼ିତ କରି ପକାନ୍ତି, ପୁଣି ପାପ ଆମମାନଙ୍କୁ ଶୈତାନର ରୋଗାଳୟକୁ ନେଇ ଆସିଛି। କିନ୍ତୁ ଆରେ ବା ଅନ୍ୟତିକ ମୋ ପିତାଙ୍କ ଗୃହ ବୋଲି ପରିଚିତ ଅଟେ। ମୁଁ ଯାଇ ତୁମମାନଙ୍କ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବି, ତୁମମାନଙ୍କୁ ଏହି ରୋଗାଳୟରୁ ବାହାର କରିନେବି, ପୁଣି ମୋର ପିତାଙ୍କ ଗୃହରେ ନେଇ ପ୍ରବେଶ କରାଇବି। ଆମେନ। ଆପଣମାନେ ସେଇଠାରେ ଅବସ୍ଥିତ ଏହି ପୁରାତନ ଜଗତର ରୋଗାଳୟରୁ ମୁଁ ତୁମମାନଙ୍କୁ କାଢି ଆଣିବି। ସେ ସ୍ଥାନଟି ପ୍ରସ୍ତୁତ କରିବାକୁ ସେ ଯାଇଛନ୍ତି ଏକ ବାସ୍ତବ ଗୃହ ଯେଉଁଠାରେ କୌଣସି ପ୍ରକାର ମନ୍ଦ ବିଷୟ ବାସ କରେ ନାହିଁ, କୌଣସି ପ୍ରକାର ରୋଗ ବ୍ୟାଧି ବାସ କରେ ନାହିଁ, କୌଣସି ପ୍ରକାର ବୃଦ୍ଧାବସ୍ଥା ପୁଣି ମୃତ୍ୟୁ ସେଠାରେ ବାସ କରେ ନାହିଁ। ଏହା ଏକ ସିଦ୍ଧ ସ୍ଥାନ ଅଟେ। ସେହି ସିଦ୍ଧତାକୁ ଆପଣଙ୍କୁ ଆହ୍ୱାନ କରୁଅଛି, ପୁଣି ସେଠାରେ ପ୍ରବେଶ କରିବାକୁ ଆପଣଙ୍କୁ ଅବଶ୍ୟ ସିଦ୍ଧ ହେବାକୁ ଅଛି। ବାଇବଲ ଏହାହି କହିଅଛି, ଯୀଶୁ କହିଥିଲେ, ଅତଏବ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମମାନେ ମଧ୍ୟ ସେହିପରି ସିଦ୍ଧ ହୁଅ। ଏହା ଏକ ସିଦ୍ଧ ରାଜ୍ୟ ଅଟେ, ତେଣୁ ଏଠାକୁ ସିଦ୍ଧ ପ୍ରଜାମାନଙ୍କର ଆଗମନ ହେବା ଉଚିତ ବିଷୟ ଅଟେ, ଯେହେତୁ ଆପଣମାନଙ୍କୁ ଅବଶ୍ୟ ଠିଆ ହେବାକୁ ହିଁ ଅଛି, ପୁଣି ପରମେଶ୍ୱରଙ୍କ ସିଦ୍ଧ ପୁତ୍ରଙ୍କ ସହିତ ବିବାହ କରିବାକୁ ହିଁ ଅଛି, ପୁଣି ଆପଣମାନଙ୍କୁ ଏକ ସିଦ୍ଧ କନ୍ୟା ହେବାକୁ ଅଛି। ସୁତରାଂ ପରମେଶ୍ୱରଙ୍କ ସିଦ୍ଧ ବଚନ ବିନୁ ଆପଣମାନେ ଅନ୍ୟ କାହିଁ ଏହାକୁ ସଫଳ କରିବାକୁ ସକ୍ଷମ ହୋଇପାରନ୍ତି, ଯାହାକି ପୃଥିବୀ କରଣ ସକଳ ଜଳ ଅଟେ, ଯାହାକି ଆମମାନଙ୍କର ସକଳ ପାପକୁ ଧୌତ କରାଇଥାଏ। ଆମେନ। ତାହା ନିରାଟ ସତ୍ୟକଥା ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ତା ବିଷୟ ବିଚାର କରନ୍ତୁ, ଟୋପା ଟୋପା ହୋଇ ଝରୁଥିବା ରକ୍ତମୟ ବଚନ ଅଟେ। ଆମେନ। ସେହି ରକ୍ତ ପରମେଶ୍ୱରଙ୍କ ସେ ବଚନ ବାହିତ ହେଉଥିବା ରକ୍ତ, ତାହା କନ୍ୟାଟି ପରିଷ୍କାର କରି ପକାଇବାର ରକ୍ତ ଅଟେ। ଆମେନ। ଆଜ୍ଞା ହଁ, ତାହା ହିଁ। ସେ ତ ସିଦ୍ଧ ପରିଷ୍କୃତ କନ୍ୟା ହୋଇ ଦଣ୍ଡାୟମାନ ଥାଏ, ସେ ତ ପ୍ରଥମରୁ ଆଦୌ ପାପ କଲା ନାହିଁ। ଆମେନ। ସେଥିରେ ଛନ୍ଦି ହୋଇ ପଡ଼ିଗଲା, ବୁଝନ୍ତି ତ, ସେଠାରେ ପିତାଙ୍କର ଆବାସ ସ୍ଥାନରେ ସେଠାକୁ ଯାଇ ଆମ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ଯାଇଅଛନ୍ତି। ଏହି ଶରୀରଟି ଶାରୀରିକ ସମ୍ପର୍କ ଦ୍ୱାରା ପୁଣି ପତନ ଦ୍ୱାରା ଆସିଲା, ମୁଁ ସେହି ପତନରେ ଅବଶ୍ୟ ପତିତ ହେବ। ଏହି ପୁରାତନ ତମ୍ବୁକୁ ଆମମାନେ ଯେପରି ଭାବରେ ତାଳି ପକାନ୍ତୁ ନା କାହିଁକି, ସେଥିରେ କିଛି ଯାଏ ଆସେ ନାହିଁ, ଏହା ନିଶ୍ଚିତ ଭାଙ୍ଗି ପଡ଼ିବ। ହଁ, ଅବଶ୍ୟ ଭାଙ୍ଗି ପଡ଼ିବ। ସେ ହିଁ କରିଥିଲା, କାରଣ ସେ ଅନ୍ଧକାରାଚ୍ଛନ୍ନ ଅଟେ, ଯେହେତୁ ପରମେଶ୍ୱର ସେ ପ୍ରକାର କହିଥିଲେ, ସେ ତ ସର୍ବନାଶ ହୋଇସାରିଛି, ପରମେଶ୍ୱର ଏହାକୁ ନାଶ କରିବାକୁ ଯାଉଛନ୍ତି। ସେ ତଦୁପ କହିଥିଲେ, ସମସ୍ତ ବିଷୟ ଏକ ନୂତନୀକରଣ ସେତେବେଳେ ହେବ। ସେ କଥାକୁ ଆପଣମାନେ ବିଶ୍ୱାସ କରନ୍ତି କି? ଆଦ୍ୟରେ ଜଗତ ନିଜର ଅସ୍ତିତ୍ୱକୁ ଯେତେବେଳେ ଆସିଲା, ସେତେବେଳେ ପରମେଶ୍ୱର ଜଳକୁ ଏକ ସ୍ଥାନରେ ଏକାଠି କଲେ, ପ୍ରଥମେ ପୃଥିବୀ ପୃଷ୍ଠରୁ ଅପସରଣ କଲେ, ଯେପରିକି ମାତାଙ୍କ ଗର୍ଭରୁ ସେ ଜଳକୁ ପୃଥକ କରିଥିଲେ, ସେତେବେଳେ ସେ ଏକ ଜଗତର ଜନ୍ମ ସେଠାରେ ସମ୍ଭବ ହୋଇଥିଲା। ହଁ, ଆଉ ପରମେଶ୍ୱର ମନୁଷ୍ୟ ଜାତିକୁ ଯେତେବେଳେ ଏହି ଭୂପୃଷ୍ଠରେ ପ୍ରସିଦ୍ଧ କରାଇଲେ, ତତ୍ପରେ ଯାଇ ମନୁଷ୍ୟ ଜାତିରେ ବାସ କଲା, ଆଉ ତତ୍ପରେ ସେମାନେ ଲୋକମାନେ ପାପ କରିବାକୁ ଆରମ୍ଭ କଲେ, ତତ୍ପରେ ଏହା ବାପ୍ତିଜିତ ହେଲା, ନୋହଙ୍କର ଦିନମାନଙ୍କରେ ଏହା ମଙ୍ଗୀକରଣ ଦ୍ୱାରା ବାପ୍ତିଜିତ ହେଲା, ତତ୍ପରେ ସୃଷ୍ଟିକର୍ତ୍ତାଙ୍କ ରକ୍ତ ବିନ୍ଦୁ ବିନ୍ଦୁ ଏହା ଉପରେ ଟପ୍ ଟପ୍ ହୋଇପଡ଼ିବା ଯୋଗୁଁ ଏହା ସେ ରକ୍ତ ଦ୍ୱାରା ପରିଷ୍କୃତ ହେଲା। ପୁଣି ଏତେବେଳେ ତାହା ହିଁ ସେହି ପନ୍ଥା ଅଟେ, ଧାର୍ମିକତାବାଦର ମାଧ୍ୟମରେ ଆପଣମାନେ ପରିଚୟକୁ ଆସିଲେ, ପରମେଶ୍ୱରଙ୍କୁ ବିଶ୍ୱାସ କରିବାରୁ ଆସିଲେ, ମନ ପରିବର୍ତ୍ତନର ଉଦ୍ଦେଶ୍ୟରେ ଆପଣମାନେ ବାପ୍ତିଜିତ ହେଲେ, କିମ୍ବା ସକଳ ପାପର ମାର୍ଜନା ନିମନ୍ତେ ମଧ୍ୟ ଆପଣମାନେ ବାପ୍ତିଜିତ ହେଲେ, ପରମେଶ୍ୱରଙ୍କ ସମ୍ମୁଖରେ ଆପଣ ନିଜର ସକଳ ପାପକୁ ମାନି ନେଇ ସ୍ୱୀକାର କଲେ, ପୁଣି ସେଥିପାଇଁ ସେ ଆପଣଙ୍କୁ କ୍ଷମାଦାନ କଲେ, ପୁଣି ଆପଣ ବାପ୍ତିଜିତ ହେଲେ, ଏହାକୁ ସୂଚିତ କରାଇବା ପାଇଁ ଯେ ଆପଣ ପାପୀ ଥିଲେ, ମାତ୍ର ଆପଣ କ୍ଷମାଲାଭ କରିସାରିଛନ୍ତି, ଲୋକମାନଙ୍କଠାରେ ସ୍ୱୀକାର କରୁଅଛନ୍ତି, ପୁଣି ଜଗତକୁ ନିଜକୁ ଦେଖାଉଛନ୍ତି ଯେ ଯୀଶୁ ଖ୍ରୀଷ୍ଟ ଯେ ଆପଣଙ୍କ ପାଇଁ ମୃତ୍ୟୁଭୋଗ କଲେ, ସେ କଥାକୁ ଆପଣ ବିଶ୍ୱାସ କରନ୍ତି, ପୁଣି ଆପଣ ସେ ତ ଆପଣଙ୍କର ସ୍ଥାନକୁ ଗ୍ରହଣ କଲେ, ପୁଣି ଯେତେବେଳେ ଆପଣ ତାଙ୍କ ସ୍ଥାନରେ ଦଣ୍ଡାୟମାନ ଅଟନ୍ତି, ସେ ଆପଣଙ୍କର ହୋଇଗଲେ, ଯେପରିକି ଆପଣ ତାଙ୍କର ଅଂଶୀ ହୋଇଯାଆନ୍ତି, ତତ୍ପରେ ଯାଇ ପରମେଶ୍ୱର ଶୁଦ୍ଧିକରଣ ସମର୍ଥଟି ଆପଣଙ୍କ ଜୀବନରୁ ସମସ୍ତ ପ୍ରକାର ମନ୍ଦ ଅଭ୍ୟାସ ଗୁଡ଼ିକୁ ପରିଷ୍କାର କରି ପକାଏ। ଆପଣ ଦିନେ ଧୂମ୍ରପାନ କରୁଥିଲେ, ମଦ ପିଉଥିଲେ, ସେହି ଅନୀତିକର କାର୍ଯ୍ୟଗୁଡ଼ାକ କରୁଥିଲେ, ପ୍ରତ୍ୟେକ ବିଷୟ ପାଇଁ ମିଛ କଥା କହୁଥିଲେ, ତତ୍ପରେ ଯୀଶୁଖ୍ରୀଷ୍ଟଙ୍କ ରକ୍ତରେ ଥିବା ଶୁଦ୍ଧିକରଣ ସମର୍ଥଟି ଆପଣଙ୍କ ଜୀବନ ମଧ୍ୟକୁ ଆସେ, ପୁଣି ଆପଣଙ୍କ ଜୀବନରୁ ମଳିନତାକୁ ଦୂରେଇ ଦିଏ। ଏପରି ଯଦି ହୁଏ ଯେ ଆପଣ କୌଣସି ଏକ ବିଷୟକୁ ଅଜାଣାରେ କରିପକାନ୍ତି, ଯାହାକି ଅନୁଚିତ ବିଷୟ ନୁହେଁ, ତେବେ କହନ୍ତୁ, କିଛି କ୍ଷଣ ପାଇଁ ଅପେକ୍ଷା କରନ୍ତୁ, ମୋତେ କ୍ଷମା କରି ଦିଅନ୍ତୁ, ସେ ପ୍ରକାର କହିବା ପାଇଁ ମୁଁ ଆଦୌ ଅର୍ଥ କରିନଥିଲି, ବୁଝନ୍ତି ତ। ସେଠାରେ ଶୟତାନ ଏକ ଜାଲ ପକାଇ ଛକି ବସିଛି, ତଥାପି ଫେରି ଆସିବାକୁ ଆପଣ ତ ଅନୁଗ୍ରହ ପାଇଛନ୍ତି, ଯଦି ଆପଣ ପ୍ରକୃତ ଖ୍ରୀଷ୍ଟିଆନ ହୋଇଥାନ୍ତି, ତେବେ କୁହନ୍ତୁ ମୁଁ ଭୁଲରେ ଥିଲି। ହଁ, ସେହି ହେତୁରୁ ସେ ପ୍ରକାର ଅଟନ୍ତି। ବର୍ତ୍ତମାନ ତତ୍ପରେ ପରବର୍ତ୍ତୀ ବିଷୟଟି ଯାହାକୁ ଆପଣମାନେ ଲାଭ କରିଥାନ୍ତି, ତାହା ପବିତ୍ରାତ୍ମାଙ୍କର ଆଉ ଅଗ୍ନିଙ୍କର ବାପ୍ତିସ୍ମ ଅଟେ। ପୁଣି ପରମେଶ୍ୱର ଏକ ହଜାର ବର୍ଷ ରାଜତ୍ୱ ସମୟଟି ଯେତେବେଳେ ଶେଷ ହୁଏ ପରମେଶ୍ୱର ଜଗତକୁ ଅଗ୍ନିରେ ଏକ ବାପ୍ତିସ୍ମ ଦେବାକୁ ଯାଉଛନ୍ତି। ଏହା ସବୁକିଛି ବ୍ୟବସ୍ଥାକୁ ଲୁପ୍ତ କରିଦେବାକୁ ଯାଉଅଛି। ସକଳ ସ୍ୱର୍ଗ ପୁଣି ପୃଥିବୀ ଅଗ୍ନିମୟ ହେବ ପିତର ଏପରି କହିଥିଲେ। ତତ୍ପରେ ସୃଷ୍ଟ ବସ୍ତୁ ସକଳ ଅଗ୍ନିରେ ଏକ ବାପ୍ତିସ୍ମ ଗ୍ରହଣ କରିବ, ସମସ୍ତ ସୃଷ୍ଟ ବସ୍ତୁର ନବୀକରଣ ହେବ। ତତ୍ପରେ ଯାଇ ଏକ ନୂତନ ସ୍ୱର୍ଗ ଆଉ ପୃଥିବୀ ସେଠାରେ ପରିଚିତ ହେବ। ତାହା ତ ସେପରି ଏକ ସୃଷ୍ଟି ହେବ ଯେଉଁଠାରେ ଧାର୍ମିକଗଣ ବାସ କରିବେ। ତାହା ତ ସେହି ସ୍ଥାନ ଅଟେ ଯେଉଁଠାରେ ଆମମାନେ ଅବସ୍ଥିତ ଅଟୁ। ଆମମାନେ ତ ଶାରୀରିକ ତତ୍ତ୍ୱ ଗୁଡ଼ାକରୁ ଏକ ଅସ୍ତିତ୍ୱକୁ ଆସିଅଛୁ, ସମୟର ସ୍ରୋତର ଅସ୍ତିତ୍ୱରୁ ଅନନ୍ତ ଏକ ଅସ୍ତିତ୍ୱକୁ ଲାଭ କରିବାକୁ ଯାଉଅଛୁ। ପରମେଶ୍ୱରଙ୍କ ବଚନ ଆମମାନଙ୍କର ପ୍ରାଣ ଗୁଡ଼ିକୁ ପ୍ରଜ୍ୱଳିତ କଲେ ପୁଣି ଆମମାନେ ପରମେଶ୍ୱରଙ୍କ ପୁତ୍ରଗଣ ଆଉ କନ୍ୟାଗଣ ସକଳ ପ୍ରକାରର ଗୁଣ ସହିତ ଥାଇ ପରିଚିତ ହେଲୁ। ପରମେଶ୍ୱରଙ୍କ ଜୀବନଟି ଆମମାନଙ୍କ ମଧ୍ୟରେ ପରମେଶ୍ୱରଙ୍କ ପୁତ୍ରଗଣ ଆଉ କନ୍ୟାଗଣ ହେବା ପାଇଁ ଆମମାନଙ୍କ ମଧ୍ୟରେ ବାସ କଲେ। ସ୍ୱର୍ଗସ୍ଥ ପରମେଶ୍ୱର ସେଠାରେ ଥାଇ ଚିତ୍କାର କରୁଛନ୍ତି, ଅବ୍ବା ପିତା, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ମୋର ପିତାଙ୍କ ଗୃହରେ ବାସ କରି ରହିଥିବା ହେ ଅବ୍ବା, ଏପରି କହି ଚିତ୍କାର କରୁଛନ୍ତି। ଏହି ପୁରାତନ ପୃଥିବୀକୁ ଅବଶ୍ୟ ନାଶ ହେବାକୁ ହିଁ ଅଛି, କାରଣ ଏହା ଶାରୀରିକ ସମ୍ପର୍କ ଆସିଥିଲା ଆଉ ଆଦ୍ୟରେ ଏହା ଆଜ୍ଞା ଉଲ୍ଲଂଘନ ମାଧ୍ୟମରେ ପରିଚୟ ଆସିଥିଲା। ପୁଣି ଏହି ପୃଥିବୀରେ ଆମମାନେ ଶାରୀରିକ ସମ୍ପର୍କ ଦ୍ୱାରା ଜାତ ହୋଇଥିଲୁ ଆଉ ପତନ ଦ୍ୱାରା ଜାତ ହୋଇଥିଲୁ। ପୁଣି ଏହିପରି ଭାବରେ ଏହା ଠିକ ସମାନ ପ୍ରକାର ଫେରିଗଲା ପରେ ଆମ ପତନ ଆଡ଼କୁ ଫେରିଗଲା। କିନ୍ତୁ ଆପଣମାନଙ୍କ ପାଇଁ ଅନ୍ୟ ଏକ ସ୍ଥାନ ବର୍ତ୍ତମାନ ସେ ପ୍ରସ୍ତୁତ କରୁଛନ୍ତି, ଏହା ଆଦୌ ପତିତ ହୋଇନପାରେ, ଯେହେତୁ ଏହାକୁ ସେ ଠିକ ସେହି ପ୍ରକାର ପ୍ରସ୍ତୁତ କରୁଛନ୍ତି। ମୁଁ ଯାଉଛି, କିପରି ଲାଗିଥାନ୍ତା ଯଦି ଶରୀରର ଏହିପରି ଅବସ୍ଥାରେ ଆମମାନଙ୍କୁ ରହିବାକୁ ପଡିଥାନ୍ତା? ଆପଣମାନେ ପ୍ରସନ୍ନ ନୁହନ୍ତି କି? ସେଠାରେ ମୃତ୍ୟୁ ପରି ସେପରି କିଛି ବିଷୟ ନାହିଁ। ପୁଣି ତାହା ଅତି ଆଶ୍ଚର୍ଯ୍ୟ ବିଷୟ ନୁହେଁ କି? କିନ୍ତୁ ବର୍ତ୍ତମାନ ଉଦାହରଣ ସ୍ୱରୂପରେ ଏପରି କହନ୍ତୁ, କିଛି ବର୍ଷ ପୂର୍ବେ ମୁଁ ଜଣେ ଛୋଟ ବାଳକ ଥିଲି, ମାତ୍ର ବର୍ତ୍ତମାନ ମୁଁ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତିଟିଏ ଅଟେ। ଏଠାରେ ଡଚ୍ ମହାଶୟ ନାମକ ଜଣେ ବ୍ୟକ୍ତି ମୋର ବନ୍ଧୁ ଜଣଙ୍କ ଉପସ୍ଥିତ ଅଛନ୍ତି। ପୁଣି କିଛି ଦିନ ପୂର୍ବେ ସେ 93 ବର୍ଷର ବୟସରେ ପଦାର୍ପଣ କରିଛନ୍ତି। ତାଙ୍କୁ ବର୍ତ୍ତମାନ ଦେଖନ୍ତୁ, ମୋ ଠାରୁ ପ୍ରାୟ 40-45 ବର୍ଷ ଅଧିକ ବୟସ୍କ ସେ ଅଟନ୍ତି। ବର୍ତ୍ତମାନ ତାଙ୍କ ବୟସ ସହିତ ଅଧିକ 40 ବର୍ଷର ବୟସକୁ ଯୋଡ଼ି ଦିଅନ୍ତୁ, ଆପଣମାନେ କେଉଁ ଅବସ୍ଥାରେ ପରିଣତ ହେବେ? କେବଳ ଗୋଟିଏ ମାତ୍ର ବିଷୟ, ଏହି ମରଣଶୀଳ ଶରୀରରୁ ପୃଥକ ହୋଇ ଆମମାନଙ୍କୁ ଯେ କିଛିଟା ବିଶେଷ ଧରଣର ଅବସ୍ଥାକୁ ପହଞ୍ଚିବାକୁ ଅଛି, ଏଥିରେ ମୁଁ ଆନନ୍ଦିତ ଅଟେ। ସେପରି ସ୍ଥଳେ ଏକ ଉନ୍ମୁକ୍ତ ଦ୍ୱାର ରହିଛି, ଯାହାକି ମୃତ୍ୟୁ ରୂପେ ପରିଚିତ ଅଟେ। ଯୀଶୁ ଦ୍ୱାର ପାଖରେ ଠିଆ ହୋଇଛନ୍ତି, ଆମେନ୍। ସେ ନଦୀ ପର୍ଯ୍ୟନ୍ତ, ନଦୀର ତୀର ପର୍ଯ୍ୟନ୍ତ ମୋର ପଥ ପ୍ରଦର୍ଶକ ହେବେ, ସେହି ଦ୍ୱାର ଦେଇ ସେ ମୋତେ କଢେଇ ନେଇଯିବେ। ମୃତ୍ୟୁ ବୋଲି ପରିଚିତ ଥିବା ଏକ ବିରାଟ ଦ୍ୱାର ସେଠାରେ ଅବସ୍ଥାନ କରି ଅଛି, ଆଉ ପ୍ରତିଟି ଥର ଆପଣଙ୍କର ହୃଦୟ କମ୍ପନ ଯେତେବେଳେ ହୁଏ, ସେତେବେଳେ ଆପଣ ଏହାର ଗୋଟିଏ କମ୍ପନର ଅଧିକାରୀ ନିକଟବର୍ତ୍ତୀ ହୁଅନ୍ତି। ପୁଣି କୌଣସି ଏକ ଦିନ ସେହି ଦ୍ୱାରର ନିକଟକୁ ମୋତେ ଅବଶ୍ୟ ପହଞ୍ଚିବାକୁ ହିଁ ଅଛି, ଆପଣଙ୍କୁ ସେଠାରେ ଅବଶ୍ୟ ପହଞ୍ଚିବାକୁ ଅଛି। କିନ୍ତୁ ସେଠାରେ ମୁଁ ଯେତେବେଳେ ପହଞ୍ଚେ, ସେତେବେଳେ ମୁଁ ଆଗ ଭୟତ୍ର ହେବାକୁ ଚାହେଁ ନାହିଁ, ମୁଁ ଚିତ୍କାର କରିବାକୁ କିମ୍ବା ପଛଘୁଞ୍ଚା ଦେବାକୁ ଚାହେଁ ନାହିଁ। ତାଙ୍କ ଧାର୍ମିକତାର ବସ୍ତ୍ରରେ ପରିହିତ ଥାଇ ମୋହର ନୁହେଁ, ମାତ୍ର ତାଙ୍କ ଧାର୍ମିକତା ବସ୍ତ୍ରରେ ଭୂଷିତ ଥାଇ ସେ ଦ୍ୱାର ନିକଟକୁ ମୁଁ ପହଞ୍ଚିବାକୁ ଚାହେଁ। ଏହାଦ୍ୱାରା ମୁଁ ଜାଣେ ଯେ ତାଙ୍କର ପୁନରୁତ୍ଥାନର ସମର୍ଥନ ସହିତ ମୁଁ ତାଙ୍କୁ ଜାଣେ। ତାହା ଏପରି ସେତେବେଳେ ଡାକନ୍ତି, ମୁଁ ମୃତକମାନଙ୍କ ମଧ୍ୟରୁ ବାହାରି ଆସିବି, ପୁଣି ଏହି ମର ଶରୀରରୁ ବାହାରି ଯାଇ ତାଙ୍କ ସହିତ ରହିବି। ଏହି ଶରୀରଟି ଯେତେବେଳେ ବି ଧ୍ୱସ୍ତାୟୀ ହେବ, ପୁଣି ଏହା ଯେକୌଣସି ସ୍ଥାନରେ ଯାଇ ପହଞ୍ଚିବ, ଏହା ଦେବକା ଧରଣ ଅଟେ ନା କାହିଁକି? ଏହା ଏକଦା ବାହାରି ଆସିବ, ଯେହେତୁ ଏହା ପାଇଁ ସେ ମୋ ଠାରେ ପ୍ରତିଜ୍ଞା କରି କହିଥିଲେ। ପୁଣି ଆମମାନେ ଏହାକୁ ବିଶ୍ୱାସ କରୁ, ଆଜ୍ଞା ହଁ, ସେ ଏପରି ଗୋଟିଏ ଶରୀରକୁ ପ୍ରସ୍ତୁତ କରୁଛନ୍ତି ଯାହାକି ଆଦୌ ନାଶ ହୋଇପାରେ ନାହିଁ। ଆଜିକାଲିର ଜଗତରେ ମାତୃତ୍ୱକୁ ଆଶା କରୁଥିବା ଜଣେ ମା କିପରି ଯେ ଆଶା କରୁଥାନ୍ତି, ସେ ବିଷୟକୁ ଧ୍ୟାନ ଦିଅନ୍ତୁ। କିଛିଟା ନିଶ୍ଚିତ ବିଷୟ ଗୁଡାକର ପାଇଁ ମାର ଶରୀରଟି କି ପ୍ରକାରେ ଆଶା ଲଗାଇ ରହିଥାଏ, ସେ ବିଷୟ ବିଚାର କରନ୍ତୁ। ମୁଁ ଯାହାକୁ କହୁଅଛି ତାକୁ ପ୍ରତ୍ୟେକ ବୟସ୍କ ଗଣ ଯେ ନିଶ୍ଚିତ ରୂପେ ବୁଝିବେ, ସେ କଥାକୁ ମୁଁ ଆଶା ଓ ଧାରଣା କରେ। ଏକ ଶିଶୁ ସନ୍ତାନର ଜନ୍ମଗ୍ରହଣ ସମୟରେ ଜଣେ ମା ତାଙ୍କ ଶରୀରରେ ଯଦି କୌଣସି ବିଷୟର ଅଭାବ ଘଟେ, ତେବେ ସେ କିଛିଟା ବିଷୟ ପାଇଁ ଆଶାତୁର ହୋଇପଡନ୍ତି। ଧ୍ୟାନ ଦିଅନ୍ତୁ, ପିତା କି ପ୍ରକାରେ ଅସ୍ଥିର ହୋଇପଡନ୍ତି। ମୁଁ ମନେ ପକାଇଥାଏ ଯେ ଆମମାନେ କି ପ୍ରକାର ଗରିବ ଅବସ୍ଥାରେ ଗରିବ ପରିବାରରେ ଲାଳନ ପାଳନ କରାଯାଇଥିଲୁ, ତେବେ ଛୋଟ ପିଲାଗୁଡ଼ିକ ଥିବା ସମୟରେ ଆମମାନେ କଷ୍ଟେ ବଷ୍ଟେ କିଛିଟା ଖାଇବାକୁ ପାଉଥିଲୁ। ଆପଣମାନଙ୍କ ମଧ୍ୟରୁ ଅନେକ ଯେପରି ଧରଣର ଅବସ୍ଥା ମଧ୍ୟ ଅତିକ୍ରମ କରିଥିବେ, ସୁତରାଂ ତାହା କିପରି ଧରଣର ଅନୁଭୂତି? ଯେତେବେଳେ ଶିଶୁ ସନ୍ତାନ ଗୁଡାକ ଜନ୍ମ ହେବା ପୂର୍ବେ ମା ଜଣଙ୍କ କିଛିଟା ବିଷୟକୁ ଆଶା କରନ୍ତି, ପୁଣି ପିତା ମାଙ୍କ ପାଇଁ ତାହାକୁ ଯୋଗାଡ଼ କରିବା ନିମନ୍ତେ ପ୍ରତ୍ୟେକ ସ୍ଥାନରୁ ଉପାୟକୁ ବନ୍ଦୋବସ୍ତ କରିଥାନ୍ତି। ବୁଝନ୍ତି ତ, ଏହା ତ ମାଙ୍କର ଅଟେ। ଶିଶୁଟିର ପାଇଁ, ତାଙ୍କର ଶରୀର ପାଇଁ, ସେହି ଶରୀର ପାଇଁ କାଲସିୟମ, ପୁଣି ତାହାର ଶରୀର ପାଇଁ ଆଉ ସ୍ନେହସ ଜାତୀୟ ବିଷୟ ପାଇଁ ଲୋଡ଼ା ପଡ଼ିଥାଏ। ଜୁନି ସେହି ସବୁ ଉପାଦାନ ଯୋଗୁଁ ହିଁ ନିର୍ମିତ ହୋଇଅଛି। ବୁଝନ୍ତୁ, ପୁଣି ସେ ବିଷୟବସ୍ତୁ ଗୁଡାକୁ ଆଗତ ହେଉଥିବା ସନ୍ତାନଙ୍କ ପାଇଁ କେତେକ ଭୋଜନକୁ ଆବଶ୍ୟକ କରିଥାଏ। ତତ୍ପରେ ପିତାମାତା ଉଭୟ ଏହାକୁ ହାସଲ କରିବାକୁ ଚେଷ୍ଟା କରନ୍ତି, ଯେପରିକି ଶିଶୁ ସନ୍ତାନ ଉପଯୁକ୍ତ ରୂପେ ପୁଣି ସମ୍ଭବ ହେବା ପରି ଖୁବ୍ ହର୍ଷର ସହିତ ଜନ୍ମ ଲାଭ କରିବ। ଆପଣଙ୍କ ପିତାମାତା ଉଭୟ ତାହାକୁ ଯେ କ୍ଷିପ୍ରକାର କରିବେ ସେ ବିଷୟକୁ ଲକ୍ଷ୍ୟ କରନ୍ତି କି? ଯେତେବେଳେ କୌଣସି ବିଷୟର ଆବଶ୍ୟକ ହୁଏ ସେତେବେଳେ ମା ସେ ବିଷୟ ପାଇଁ ଅବଗତ କରାନ୍ତି। ଦେଖନ୍ତୁ, ତାଙ୍କର ସାଧନଟି ସେ ପ୍ରକାର ପ୍ରସ୍ତୁତ ହୋଇଅଛି। ଆପଣ ବୁଝନ୍ତି ତ, ଅର୍ଥାତ୍ କିପରି ଭାବେ ଏଠାରେ ସେପରି କିଛି ବିଷୟ ଯେତେବେଳେ ଲୋଡ଼ା ପଡ଼େ ଆଗତ ହେଉଥିବା ଶିଶୁ ସନ୍ତାନଙ୍କ ପାଇଁ ଆବଶ୍ୟକ ହୁଏ, ସେତେବେଳେ ମା ସେଥିପାଇଁ ଆତୁର ହେବାକୁ ଆରମ୍ଭ କରନ୍ତି। ବର୍ତ୍ତମାନ କ୍ଷଣଭର ପାଇଁ ସୁସ୍ଥ ରହନ୍ତୁ। ଆମେ ଉଦ୍ଦୀପନା ଗୁଡାକୁ କାହିଁକି ଆବଶ୍ୟକ କରିଅଛୁ? ଆମେ ନିଜକୁ କାହିଁକି ସମବେତ କରିଥାଉ? ମୁଁ ଲୋକମାନଙ୍କୁ କାହିଁକି ସବୁବେଳେ ଭର୍ସନା କରିଥାଏ? ମୁଁ ତୁମର ପେଣ୍ଟିକୋଷ୍ଟାଲ ଗାଡ଼ିମାନଙ୍କୁ ପେଣ୍ଟ ପିନ୍ଧିବାକୁ, ସଜାଗୁଜା ହୋଇ ରହିବାକୁ, ତୁମର କେଶ ଗୁଡାକୁ ଅଧାଗଡା କରିବାକୁ, ପୁଣି ସେପରି ଧରଣର ଅନୁଭୂତି ଅନୁସୂତି ବ୍ୟବହାର କରିବାକୁ କାହିଁକି ବାରଣ କରେ? ତାହାକୁ ମୁଁ କାହିଁକି କହୁଅଛି? କାରଣ ପୁରାତନ ସମୟର ପେଣ୍ଟିକୋଷ୍ଟାଲ ଗଣ ସେପରି ଧରଣର ଆଚରଣକୁ କରୁନଥିଲେ। ବାଇବଲ ବାସ୍ତବପନ୍ଥାଟି ତାହା ନ କରିବା ଆଚରଣ ଅଟେ। ଆପଣମାନେ ସେପରି ଧରଣର ଅର୍ଦ୍ଧବସ୍ତ୍ର ଗୁଡାକୁ ପୁଣି ପ୍ୟାଣ୍ଟ ଗୁଡାକୁ ପିନ୍ଧନ୍ତି, ଯାହାକି ପୁରୁଷର ବେଶଭୂଷା ଅଟେ, ତାହା ଯେ ପରମେଶ୍ୱରଙ୍କ ଦୃଷ୍ଟିରେ ଘୃଣାଜନକ କର୍ମ ଅଟେ, ସେ କଥାକୁ ବାଇବଲ କହେ ବୋଲି ଆପଣମାନେ ଜାଣନ୍ତି କି? କିନ୍ତୁ ଆମେ ଏହାକୁ ସ୍ୱୀକୃତି ଦେଇଥାଉ। ପବିତ୍ରତ୍ମା କାହିଁକି ଲଗାତାର ଭାବେ ଚିତ୍କାର କରୁଅଛନ୍ତି? ସେଠାରେ କିଛିଟା ବିଷୟ ଯେ ଅଭାବ ରହିଛି ସେ କଥାକୁ ଆତ୍ମା ବୁଝନ୍ତି। ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ପ୍ରକୃତିରେ ପରିଚିତ ହେବାକୁ ଅଛି। ଆମମାନଙ୍କୁ ପରମେଶ୍ୱରଙ୍କ ପୁତ୍ରଗଣ ଆଉ କନ୍ୟାଗଣ ହିଁ ହେବାକୁ ଅଛି। ଆମମାନଙ୍କୁ ପରମେଶ୍ୱରଙ୍କ ସନ୍ତାନଗଣ ପରି ଅବଶ୍ୟ କାର୍ଯ୍ୟ କରିବାକୁ ହିଁ ଅଛି। ଅନେକ ବର୍ଷ ପୂର୍ବେ ଏକ ଛୋଟ କାହାଣୀକୁ କୁହାଯାଇଥିଲା। ପଛ ପାଖରେ ଜଣେ କୃଷ୍ଣକାୟ ଭାଇ ଯେ ବସିଛନ୍ତି, ସେ ବିଷୟକୁ ମୁଁ ଲକ୍ଷ୍ୟ କରିଥିଲି। ଦକ୍ଷିଣ ଭାଗର ଇଲାକାରେ ସେମାନେ ଦାସମାନଙ୍କୁ କ୍ରୟ ବିକ୍ରୟ କରୁଥିଲେ। ପୁଣି ଏହା ସେହି ସମୟ କାହାଣୀ ଅଟେ ଯେତେବେଳେ କି ସେହି ଅଞ୍ଚଳରେ ସେମାନେ ଦାସପ୍ରଥାକୁ କାର୍ଯ୍ୟକାରୀ କରୁଥିଲେ। ଦାସପ୍ରଥାର ମୁକ୍ତି ଘୋଷଣା ପୂର୍ବେ ସେ ଦାସ ଯେତେବେଳେ କିଣାବିକା ହେଉଥିଲେ ସେତେବେଳେ ସେହି କାହାଣୀଟି, ଆଉ ସେମାନେ ସେଠାକୁ ଯାଉଥିଲେ, ପୁଣି ସେମାନଙ୍କୁ ସେହି ଲୋକ ଗୁଡାକୁ କିଣୁଥିଲେ। ଠିକ ସେହି ପ୍ରକାର ଯେପରିକି ମଟରଯାନ ବିକ୍ରୟକାରୀଙ୍କ ଠାରୁ ସେମାନେ ଏହି ଯାନକୁ କିଣୁଥିଲେ। ସେମାନଙ୍କ ପାଖରେ କ୍ରୟ ବିକ୍ରୟ କରିବାର କେତେକ ଦଲିଲ ରହୁଥିଲା। ପୁଣି ସେହି ମନୁଷ୍ୟକୁ ସେମାନେ ମଟରଯାନ ଗୁଡାକୁ କିଣି ବିକା କଲା ପରି କ୍ରୟ କରୁଥିଲେ। ସେମାନଙ୍କ ସହିତ ବିକ୍ରୟ କରିବାର ରସିଦକୁ ଆପଣମାନେ ଦଲିଲ ଆକାରରେ ସେମାନଙ୍କ ଠାରୁ ପାଉଥିଲେ। ଏକଦା କେହି ଜଣେ କ୍ରୟକାରୀ ଜଣେ ବ୍ୟବସାୟୀ ସେ କେନ୍ଦ୍ରକୁ ଆସିଲେ। ପୁଣି ସେ ସେହି କେନ୍ଦ୍ର ପ୍ରତ୍ୟେକ ସ୍ଥାନକୁ ଭ୍ରମଣ କରୁଥିଲେ। ଏହି ବିରାଟ ବ୍ୟବସାୟ କେନ୍ଦ୍ରରେ ଚାରିପାଖକୁ ସେ ଏହି ଦାସମାନଙ୍କର ସ୍ଥାନମାନଙ୍କୁ ବୁଲି ଦେଖୁଥିଲେ, ପୁଣି ଦାସମାନଙ୍କୁ କିଣୁଥିଲେ। ପୁଣି ସେ ଏକ ବିରାଟ ଆଶ୍ରୟସ୍ଥଳ ନିକଟରେ ପହଞ୍ଚିଲେ, ଯେଉଁଠାରେ ସେମାନେ ଏକାଧିକ ଦାସମାନଙ୍କୁ ରଖିଥିଲେ, ଆଉ ସେମାନେ ଯେ କେତେ ଜଣ କ୍ରୀତଦାସଙ୍କୁ ରଖିଥିଲେ ତାହା ଦେଖିବାକୁ ସେ ଇଚ୍ଛା କରିଥିଲେ। ପୁଣି ସେଠାରେ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣ ବାହାରେ କାମ କରୁଥିଲେ, ଆଉ ସେମାନେ ବଡ଼ ଦୁଃଖିତ ଥିଲେ। ସେମାନେ ଗୃହରୁ ଦୂରରେ ଥିଲେ, ସେମାନେ ଆଫ୍ରିକାରୁ ଥିଲେ। ସେମାନେ ଏମାନଙ୍କୁ ସେଠାକୁ କିଣିଥିଲେ, ବ୍ୟବସାୟୀଗଣ ସେମାନଙ୍କ ଠାକୁ ଆଣିଥିଲେ, ପୁଣି କ୍ରୀତଦାସ ସେମାନଙ୍କୁ ବିକ୍ରୟ କରିଥିଲେ। ସେହି ହେତୁରୁ ସେମାନେ ବଡ଼ ଦୁଃଖିତ ଥିଲେ। ସେମାନେ ଜାଣିଥିଲେ ଯେ ସେମାନେ ପୁନର୍ବାର ଘରକୁ ଫେରିଯାଇ ପାରିବେ ନାହିଁ, ସେମାନେ ଏହି ରାଷ୍ଟ୍ରରେ ବଞ୍ଚିବେ, ପୁଣି ଏହିଠାରେ ହିଁ ମରିବେ। ଆଉ ସେମାନେ ବହୁଦା ଚାବୁକ ଗୁଡାକୁ ନେଉଥିଲେ ଓ ତହିଁରେ ସେମାନଙ୍କୁ ପ୍ରହାର କରୁଥିଲେ। ସେମାନେ ମାଲିକମାନଙ୍କର ସମ୍ପଦ ଥିଲେ, ପୁଣି ମାଲିକ ଯାହା ଇଚ୍ଛା କରୁଥିଲେ ତଦୁସରେ ସେ ଏମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରୁଥିଲେ। ଆଉ ସେମାନେ ତ କେବଳ ଯଦି ସେ ମାରିଦେବାକୁ ଚାହୁଁଥିଲା ତେବେ ସେ ଜଣକୁ ମାରି ଦେଉଥିଲେ। ପୁଣି ସେ ଯଦି ଚାହୁଁଥିଲେ ତାହା ଯେ କେହି ହୋଇଥାନ୍ତୁ ନା କାହିଁକି ସେ ଆକୁ ଅକ୍ଲେଶରେ କରୁଥିଲେ, ତାହା ତ ଦାସପ୍ରଥା ଥିଲା, ଯେପରିକି ଇସ୍ରାଏଲ ସନ୍ତାନଙ୍କର ଥିଲେ। ତତ୍ପରେ ଏକାଧିକ ରାଷ୍ଟ୍ର ଦାସତ୍ୱ ପ୍ରଥାରେ ଏହି ନିୟମ ମଧ୍ୟରେ ଅନ୍ତର୍ଗତ ଥିଲେ। ପୁଣି ଏହି ଅସହାୟ ଗରିବ ଦାସଗଣଙ୍କୁ ସେମାନେ ନେଉଥିଲେ, ସେମାନେ କେବଳ ସେବା କରୁଥିଲେ, ସେମାନେ କାନ୍ଦୁଥିଲେ। ଆପଣମାନଙ୍କୁ ଜଣା ଯେ ସେମାନେ ସବୁବେଳେ କାନ୍ଦୁଥିଲେ, ପୁଣି ଦୁଃଖିତ ରହୁଥିଲେ। ତ ସେମାନେ ଜଣେ ଯୁବକ କ୍ରୀତଦାସ ସେଠାରେ ଦେଖିଲେ, ସେ ଆପଣଙ୍କ ଛାତିକୁ ଫୁଲାଇ ରଖିଥିଲା, ପୁଣି ସେହି ପ୍ରକାରେ ତାର ମୁଣ୍ଡକୁ ଟେକି ରଖିଥିଲା, ତାକୁ କଦାପି ଚାବୁକ ପ୍ରହାର କରାଯାଉନଥିଲା, କୌଣସି କାମ କରିବାକୁ ହେବ ସେପରି ଧର କୌଣସି ନିର୍ଦ୍ଦେଶ ତାକୁ କଦାପି ଦିଆଯାଉନଥିଲା। ତେଣୁ ସେହି ଦଲାଲ ଜଣକ ସେହି ଦାସକୁ କିଣିବାକୁ ଚାହିଁଲେ ଆଉ କହିଲେ, ମାଲିକଙ୍କୁ କହିଲେ ସେ ଜଣକୁ କ୍ରୟ କରିବାକୁ ଯିବା ନୁହେଁ। ଦଲାଲ କହିଲେ କିନ୍ତୁ ମୁଁ ସେ ଜଣକୁ କିଣିବାକୁ ଚାହିଁବି। ମାଲିକ କହିଲେ ନୁହେଁ, ତା ବିକ୍ରୟ କରାଯିବା ନିମନ୍ତେ ନୁହେଁ। ଦଲାଲ ପଚାରିଲେ ସେଇ ଅନ୍ୟମାନଙ୍କ ଉପରେ ଇଏ ଇ ଅଧିକାରୀ ଅଟେ। ମାଲିକ କହିଲେ ସେପରି କିଛି ନୁହେଁ, ସେ ଜଣେ ଅଧିକାରୀ ନୁହେଁ, ସେ ମଧ୍ୟ ଦାସ ଅଟେ। ଦଲାଲ କହିଲେ ଏପରି ହୋଇପାରେ ଯେ ଅନ୍ୟମାନଙ୍କ ଠାରୁ ଆପଣ ଜଣକୁ କିଛିଟା ଭିନ୍ନ ଧର ଭୋଜନ ସାମଗ୍ରୀକୁ ସମବେତ ଦେଉଛନ୍ତି ପରା। ମାଲିକ କହିଲେ ସେପରି କିଛି ନୁହେଁ, ଭୋଜନ କକ୍ଷରେ ସେମାନେ ସମସ୍ତେ ମିଶି ଏକ ପ୍ରକାର ଭୋଜନକୁ ଗ୍ରହଣ କରନ୍ତି। ସୁତରାଂ ସେ ଦଲାଲ ଯାହା ପଚାରିଲେ ତେବେ ତାହା ପାଇଁ ତାହା କେଉଁ କାରଣ ଅଟେ ଯାହାକି ଏହି ଯୁବକଟିକୁ ଅନ୍ୟମାନଙ୍କ ଅପେକ୍ଷା ଏତେ ଭିନ୍ନ ପ୍ରକାର ପାତ୍ର କରିଅଛି। ମାଲିକ କହିଲେ କେବଳ ଏକମାତ୍ର କାରଣ ଏ କ୍ଷେତ୍ରରେ ରହିଛି। ମୁଁ ମଧ୍ୟ କେତେକ ଦିନ ଧରି ବଡ଼ ବିସ୍ମୟ ପ୍ରକାଶ କରୁଥିଲି, କିନ୍ତୁ ସେହି ଯୁବକଟି ଆଫ୍ରିକାରେ ଜଣେ ବିଦେଶୀ ରାଷ୍ଟ୍ର ଅଟେ। ମାତ୍ର ଆଫ୍ରିକାରେ ଏହାର ପିତା ଜଣେ ଜନଜାତିର ରାଜା ଅଟନ୍ତି, ଆଉ ତଥାପି ସ୍ୱଦେଶରୁ ଦୂରରେ ରହି ଏ ଜଣେ ବିଦେଶୀ ଅଟେ। ସେ ସ୍ୱୟଂ ଜଣେ ରାଜାଙ୍କ ପୁତ୍ର ରୂପେ ଅଦ୍ୟାବଧି ବ୍ୟବହାର କରୁଅଛି। ସେ ଏକଥାକୁ ଜାଣେ ଯେ ସୁଦୂର ସ୍ଥାନରେ ଏହି ରାଷ୍ଟ୍ରର ବାହାରେ ତାର ପିତା ଏକ ବଂଶଧର ଜଣେ ରାଜା ଅଟନ୍ତି, ଆଉ ବର୍ତ୍ତମାନ ସେ ସ୍ୱୟଂ ସେପରି ବ୍ୟବହାରକୁ ଦେଖାଏ କାରଣ ସେ ଭଲ ଭାବେ ଜାଣେ ଯେ ସେ ଜଣେ ରାଜାଙ୍କର ପୁତ୍ର ଅଟେ। ହେ ଭାଇ ଭଉଣୀ, ଆପଣମାନେ ପୁଣି ମୁଁ ଏ ପୃଥିବୀ ଚହିଁରେ ଆମମାନେ ବାସ କରୁ, ଆସନ୍ତୁ ଆମମାନେ ପରମେଶ୍ୱର ପୁତ୍ରଗଣ ଆଉ କନ୍ୟାଗଣ ସ୍ୱରୂପ ଆପଣମାନଙ୍କୁ ବ୍ୟବହାର କରୁ। ଏଠାରେ ଆମମାନେ ପ୍ରବାସୀଗଣ ଅଟୁ, ତଥାପି ଆମର ସକଳ ଆଚାର ବ୍ୟବହାର ପରମେଶ୍ୱରଙ୍କ ନିୟମଗଣ ପରି ଅବଶ୍ୟ ହେଉ, ଯେପରିକି ଆମମାନେ ପରମେଶ୍ୱର ପୁତ୍ରଗଣ ଆଉ କନ୍ୟାଗଣ ପରି ଅଭିହିତ ହେଉ। ଆମ୍ଭମାନଙ୍କର ସକଳ ଆଚାର ବ୍ୟବହାରରେ ଆମମାନେ ବ୍ୟବହାର କରିବା ପୁଣି ଆଚାର କରିବା ଉଚିତ। ପୁଣି ପରମେଶ୍ୱରଙ୍କର ନିୟମ ବ୍ୟବସ୍ଥା ଯେପରି ଭାବରେ ଆମମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଅଛି, ତଦନୁସାରେ ଆମମାନଙ୍କର ସକଳ ଆଚରଣକୁ ଆମମାନେ କରିବା ଉଚିତ। ଯେଉଁ ପୋଷାକ ପରିଧେୟ ପୁରୁଷର ଅଟେ ତାହାକୁ ଜଣେ ସ୍ତ୍ରୀ ପାଇଁ ପିନ୍ଧିବା ଘୃଣାଜନକ ପରିଧେୟ ଅଟେ। ଏହା ଭ୍ରାନ୍ତିଜନକ ପୁଣି ପାପାଚାରୀ ଆଚରଣ ଅଟେ। ତାହାର କେଶକୁ କାଟି ପକାଇବା ତା ପାଇଁ ପାପାଚର ବ୍ୟବହାର ଅଟେ। ବାଇବଲ ଏପରି କହିଅଛି, ଏପରିକି ପ୍ରାର୍ଥନା କରିବାଟା ତା ପାଇଁ ଅଗ୍ରହଣୀୟ ବିଷୟ ଅଟେ। ଆପଣମାନେ ପଚାରିପାରନ୍ତି, ତେବେ ଏହାର ସମ୍ବନ୍ଧରେ କିପରି ଏହି ଜଣେ ବ୍ୟକ୍ତି ମୋର ପଛରେ ପଡ଼ିଗଲେ? ଜଣେ ସୁପରିଚିତ ଜଣେ ସୁପ୍ରସିଦ୍ଧ ପ୍ରଚାରକ ସେ ଥିଲେ, କିଛି ଦିନ ତଳ କଥା କହିଥିଲେ, ଆସିଥିଲେ ଆଉ କହିଥିଲେ, ଭାଇ ବ୍ରହ୍ମ ମୁଁ ଆପଣଙ୍କ ଉପରେ ନିଜର ହସ୍ତଦ୍ୱୟକୁ ରଖିବାକୁ ଚାହେଁ। କହିଥିଲେ ଆପଣ ନିଜର ସେବା କାର୍ଯ୍ୟଟିକୁ ନଷ୍ଟ କରି ଯାଉଛନ୍ତି। ମୁଁ ପଚାରିଲି କଣ କହିଥିଲେ, ସେପରି ଧରଣର ବକ୍ତବ୍ୟରେ ଆପଣ ଲୋକମାନଙ୍କୁ ଗଢି କରି ପକାଉଛନ୍ତି। ମୁଁ କହିଥିଲି ମୁଁ ତ ସେମାନଙ୍କୁ ଉପଯୁକ୍ତ କଥାଟିକୁ କହିଅଛି, କହିଥିଲେ ତାହାକୁ ମୁଁ ବିଶ୍ୱାସ କରେ। କହିଥିଲେ ମୁଁ ମଧ୍ୟ ଜଣେ ପେଣ୍ଟିକଷ୍ଟ ଅଟେ, ମୁଁ ବିଶ୍ୱାସ କରେ ଯେ ନାରୀଗଣ ଅଧାଗଣ୍ଟା କେଶ ଧାରଣ କରିବାଟା ଅନୁଚିତ, ପେଣ୍ଟିଂ ଗୁଡାକୁ ପିନ୍ଧିବା ଆଦୌ ଉଚିତ ନୁହେଁ। ପୁଣି ଯେପରି ଭାବରେ ସେମାନେ ନିଜ ନିଜର ମୁଖମଣ୍ଡଳକୁ ସଜାଇ ରଙ୍ଗ ବିରଙ୍ଗ କରନ୍ତି, ସେପରି ଧରଣର ବେଶଭୂଷାକୁ ସେମାନଙ୍କୁ ଧାରଣ କରିବା ଉଚିତ ନୁହେଁ। କହିଥିଲେ ସେମାନଙ୍କୁ ତାହା କହିବାଟା ଆଦୌ ଉଚିତ ନୁହେଁ, ମାତ୍ର କହିଥିଲେ ପୀଡିତଙ୍କ ପାଇଁ ପ୍ରାର୍ଥନା କରିବାକୁ ପରମେଶ୍ୱର ଆପଣଙ୍କୁ ଆହ୍ୱାନ କରିଥିଲେ। ମୁଁ କହିଲି ସୁସମାଚାର ପ୍ରଚାର କରିବାକୁ ସେ ମୋତେ ଆହ୍ୱାନ କଲେ, ଆଜ୍ଞା ହଁ। ପୁଣି ସେ କହିଲେ ମୁଁ ତହିଁରେ ବିଶ୍ୱାସ ରଖେ, ମାତ୍ର କହିଲେ ଆପଣ ସେପରି ଚିନ୍ତା କରନ୍ତି କି? ମୁଁ କହିଲି ହଁ, ଆପଣ ଯେ କ'ଣ ହାସଲ କରିଥିଲେ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ଏହିସବୁ ବିରାଟ କାର୍ଯ୍ୟକ୍ରମ ଦୂରଦର୍ଶନ ପ୍ରସାରଣ ଗୁଡାକ ପୁଣି ଅନ୍ୟାନ୍ୟ ଅନେକ ଗୁଡ଼ିଏ ଯୋଜନାକୁ ହାସଲ କରିଥିଲେ, ମୁଁ ତ କିଛି ହେଲେ ତାହା ହାସଲ କରିନଥିଲି। ତଥାପି ପରମେଶ୍ୱରଙ୍କୁ ସେ ବିଷୟରେ ଉତ୍ତର ଦେବାକୁ ହିଁ ଅଛି, ତାହା ସଠିକ୍ ବିଷୟ ଅଟେ। ମୁଁ କହିଲି ପରମେଶ୍ୱରଙ୍କୁ ଉତ୍ତର ଦେବା ଛଡ଼ା ମୁଁ ଅନ୍ୟ କିଛି ବିଷୟକୁ ହାସଲ କରିନାହିଁ। ସେ କହିଲେ ମୁଁ ଆପଣ ନିଜ ସେବା କାର୍ଯ୍ୟକୁ ନଷ୍ଟ କରିବାକୁ ଯାଉଛନ୍ତି। ମୁଁ କହିଲି ଯେକୌଣସି ସେବକ ଯିଏକି ପରମେଶ୍ୱରଙ୍କ ବାକ୍ୟକୁ କ୍ଷତି ପହଞ୍ଚନ୍ତି ତାଙ୍କୁ ଅବଶ୍ୟ ବିନଷ୍ଟ ହେବାର ଅଛି, ତାହା ତ ସତ୍ୟ କଥା, ନିଶ୍ଚିତ କଥା ଅଟେ, ତା ବାସ୍ତବରେ ତାହା ହିଁ ଅଟେ। ସେ କହିଲେ ଆଚ୍ଛା ତେବେ ଆପଣ ନଷ୍ଟ କରିବାକୁ ଯାଉଛନ୍ତି। ମୁଁ କହିଲି ତେବେ ଏହି ବିଷୟକୁ କହିବାକୁ କିଏ ଯାଉଛନ୍ତି? ବୁଝନ୍ତି ତ, ଏହି ଜଣେ ବ୍ୟକ୍ତିଙ୍କୁ ନିହାତି ପକ୍ଷେ ଏହାକୁ କହିବାକୁ ହିଁ ଅଛି, ଯାହା କିଛି ସତ୍ୟ କଥା ତାହାକୁ କୌଣସି ବ୍ୟକ୍ତିଙ୍କୁ ସପକ୍ଷବାଦୀ ହୋଇ କହିବାକୁ ହିଁ ଅଛି। ଏହା ଯେ କାହାକୁ ଆଘାତ ଦିଏ ହେଦିବତି ତେଣେ ମାତ୍ର ଦୃଷ୍ଟି ନ ଦେଇ ସତ୍ୟ କଥା କହିବାକୁ ହିଁ ଅଛି। ପୁଣି ବନ୍ଧୁଗଣ, ଖ୍ରୀଷ୍ଟିଆନ ହୋଇଥିବାରୁ ଯେପରିକି ପ୍ରଜାଗଣ ଏପରି ବିଶ୍ୱାସ ରଖନ୍ତି ଯେ ଆମେ ସ୍ୱର୍ଗକୁ ଯାଉଅଛୁ ବୋଲି, ଏଥିପାଇଁ ପବିତ୍ର ଆତ୍ମା ପରମେଶ୍ୱରଙ୍କ ବାକ୍ୟଠାରେ ସ୍ୱୟଂରୁ ଆମମାନଙ୍କୁ ନିରୂପଣ କରିବେ। ସେ କହିଲେ ଆପଣଙ୍କୁ ତ ନିହାତି ପକ୍ଷେ କ'ଣ କରିବାକୁ ଅଛି ସେ କଥାଟିକୁ ଆପଣ ଜାଣନ୍ତି କି? କହିଥିଲେ ଲୋକମାନେ ଆପଣଙ୍କୁ ଜଣେ ଭାବବାଦୀ ବୋଲି ବିଶ୍ୱାସ କରନ୍ତି। କହିଲେ ଭାବାଣୀ ବରଦାନଙ୍କୁ ଯେ କିପରି ଭାବରେ ହାସଲ କରିବାକୁ ହୁଏ ସେ ବିଷୟକୁ ଆପଣ ଏହି ନାରୀଗଣଙ୍କୁ ଅବଶ୍ୟ ଶିଖାଇବାର ଅଛି। ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡ଼ାକୁ ପୁଣି ଛୋଟକାଟ ବିଷୟ ଗୁଡାକୁ ପରିବର୍ତ୍ତେ ମୋ ବିଷୟ ଗୁଡାକ ସମ୍ବନ୍ଧରେ ଏମାନଙ୍କୁ ଶିକ୍ଷା ଦେବାର ଅଛି। ମୁଁ କହିଲି ମୁଁ ସେମାନଙ୍କୁ ବୀଜଗଣିତ ବିଷୟରେ କିପରି ଶିକ୍ଷା ଦେଇପାରେ ଯେତେବେଳେ କି ସେମାନେ ଏ ବି ସି ବର୍ଣ୍ଣମାଳାକୁ ସୁଦ୍ଧା ଶିଖିବେ ନାହିଁ, ଯେତେବେଳେ ସେମାନେ ଅତି ସାଧାରଣ ଧରଣର ବିଷୟକୁ ପ୍ରକୃତିକ ବିଷୟକୁ ଶିକ୍ଷା କରିବେ ନାହିଁ, ସେତେବେଳେ ମହା ବିଷୟ ଆପଣ ସେମାନଙ୍କୁ କିପରି ଶିଖାଇବେ। ଆପଣ ଯଦି ତଳ ସପଟରୁ ଆରମ୍ଭ କରିବାକୁ ଜାଣିବେ ନାହିଁ, ସର୍ବପ୍ରଥମ ପାହାଚରୁ ଆପଣ ଆରମ୍ଭ ନ କରି ସିଡ଼ିର ଉପର ପାହାଚକୁ ପହଞ୍ଚିବାକୁ ଆପଣ କେବଳ ଚେଷ୍ଟା କରୁଛନ୍ତି, ଆପଣମାନେ ଧରାଶୟ ହେବାର କାରଣଟି ତାହା ହିଁ ଅଟେ, ବୁଝନ୍ତି ତ? କିନ୍ତୁ ତଳ ପାହାଚକୁ ଆସି ପହଞ୍ଚନ୍ତୁ, ପୁଣି ପରମେଶ୍ୱର ଉପରକୁ ଉଠାଇବା ନିମନ୍ତେ ଆପଣଙ୍କୁ ଯେପରି ଭାବରେ ଚାଳନା ଦିଅନ୍ତି ତଦୁରୁ ସେ ଯଥାସମ୍ଭବ ଉପରକୁ ଉଠିବା ଚାଲନ୍ତୁ, ଧ୍ୟାନ ଦିଅନ୍ତି ତ? ଆପଣଙ୍କୁ ପାଳନ କରିବାକୁ ପରମେଶ୍ୱର ଯେ ସକଳ ବାକ୍ୟ ଆପଣଙ୍କୁ ପ୍ରଦାନ କରିଛନ୍ତି ସେହିସବୁ ବାକ୍ୟ ପ୍ରତିଟି ଅଂଶକୁ ଅନୁସରଣ କରନ୍ତୁ, ପୁଣି ନିଜର ଜୀବନକୁ ତହିଁରେ ସମ୍ପ୍ରସାରଣ କରନ୍ତୁ। ପରମେଶ୍ୱର ଯେ କିପରି ଭାବରେ କରନ୍ତି କେବଳ ସେ କଥାକୁ ଚିନ୍ତା କରନ୍ତୁ। ଆମମାନଙ୍କୁ ଖ୍ରୀଷ୍ଟିଆନ ମାନଙ୍କ ପରି ବ୍ୟବହାର କରିବାକୁ ପୁଣି ଆଚରଣ ଦେଖାଇବାକୁ ଅଛି, ଆମମାନଙ୍କର ଆଚରଣ ବ୍ୟବହାର ଖ୍ରୀଷ୍ଟିଆନ ମାନଙ୍କ ପରି ହେବାକୁ ଅଛି, କାରଣ ଏହି ଜଗତରେ ଆମମାନେ ପ୍ରବାସୀଗଣ ଅଟୁ। ଏହା ଆମମାନଙ୍କର ଆତ୍ମିକ ଗୃହ ନୁହେଁ, ଆମମାନେ ତ ଏଠାରେ କେବଳ ଅସ୍ଥାୟୀ ଭାବେ ରଖାଯାଇଥିଲୁ। ଏଠାରେ ଏହି ରାତ୍ରି କାଳରେ ଉପସ୍ଥିତ ଥିବା ଆମ ସମସ୍ତଙ୍କୁ ନିଶ୍ଚିତ ଭାବେ ଯିବାକୁ ଅଛି। ବର୍ତ୍ତମାନ ଚିନ୍ତା କରନ୍ତୁ, ଆପଣଙ୍କ କରୁଣାନୁସାରେ ପରମେଶ୍ୱର ଯଦି ଜଣେ ମା ଉପରେ ରଖିଛନ୍ତି, ଛୋଟ ଶିଶୁଟି ଜନ୍ମ ହେବା ପୂର୍ବେ ଏହା କିଛିଟା ଭିଟାମିନକୁ ଆବଶ୍ୟକ କରେ, ପୁଣି ମାର କଥାବାର୍ତ୍ତା ସେ ବିଷୟକୁ ପ୍ରକାଶ କରିଦିଏ। ପିତା, ମୁଁ କିଛିଟା କମଳା ରଙ୍ଗର ତରଭୁଜକୁ କିମ୍ବା ସାଧାରଣ ଧରଣର ତରଭୁଜ ଚାହେଁ, ମୁଁ କୌଣସି ଭିନ୍ନ ପ୍ରକାର ଫଳମୂଳ ଚାହେଁ, ଏହାର ଅଭାବ ହୋଇଛି। କାହିଁକି ସେ କରିପାରିଲା ଭଳି ପ୍ରତିଟି ଉଦ୍ୟମ କରିଥାନ୍ତି, ସେ ସବୁକୁ ହାସଲ କରିବାକୁ ସେ ସବୁ କିଛି ଉଦ୍ୟମ କରିଥାନ୍ତି, କାରଣ ସେ ବୁଝନ୍ତି ଯେ ସେ ହେଲା ପରି ଏକ ସୁସ୍ଥ ସବଳ ପିଲା ହୋଇ ଶିଶୁଟି ଜନ୍ମ ହେଉ, ବୁଝନ୍ତି ତ? ପୁଣି ଏହାକୁ ହାସଲ କରିବା ପାଇଁ ସେ ପାରୁ ପର୍ଯ୍ୟନ୍ତ ସବୁକିଛି ପ୍ରଚେଷ୍ଟାକୁ କରନ୍ତି। ଏହାକୁ ହାସଲ କରିବା ପାଇଁ ପରମେଶ୍ୱର କେତେ ଅଧିକ ରୂପେ ସକ୍ଷମ ଅଟନ୍ତି, ସେ ଜଣେ ସ୍ରଷ୍ଟା ଅଟନ୍ତି। ତାଙ୍କର ମହିମୟ ଶରୀରର ନ୍ୟାୟ ଆମମାନଙ୍କ ପାଇଁ ସେ ପରିଧରଣ ତେଜମୟ ଶରୀରକୁ ଆମ ପାଇଁ ପ୍ରସ୍ତୁତ କରିବାକୁ ସେ କେତେ ସକ୍ଷମ ଅଟନ୍ତି, କେବଳ ସେ ବିଷୟକୁ ଚିନ୍ତା କରନ୍ତୁ। ଯଦି ଜୀବିତ ରହିବାକୁ ଆମମାନେ ଚାହୁଁ, ଆମମାନଙ୍କ ମଧ୍ୟରେ ସେପରି କିଛିଟା କ୍ଷମତା ରହିଅଛି, ତାହା ବଞ୍ଚି ରହିବାକୁ ଆମମାନଙ୍କୁ ଆହ୍ୱାନ ଦିଏ। ତତ୍ପରେ ଯଥୋଚିତ କାର୍ଯ୍ୟକୁ କରିବା ପାଇଁ ଆମ ମଧ୍ୟରେ ଏପରି ଏକ ଗୁଣ ରହିଛି ଯାହାକି ଆମକୁ ଏଥିପାଇଁ ଆହ୍ୱାନ ଦିଏ। ତତ୍ପରେ ପ୍ରଚାର ମଞ୍ଚ ପରକୁ ପରମେଶ୍ୱର କୌଣସି ଜଣେ ବ୍ୟକ୍ତିଙ୍କୁ ଡାକନ୍ତି କିମ୍ବା ପୁଲପିଟକୁ ପ୍ରେରଣ କରନ୍ତି, ଆଉ ସେ ସତ୍ୟ କଥାକୁ ପ୍ରଚାର କରିବେ ସେପରି କାହିଁକି, ବୁଝନ୍ତି ତ? ଏହା ଆପଣମାନଙ୍କୁ ହିଁ ଦର୍ଶାଏ। ତତ୍ପରେ ଆପଣ ଯଦି ପରମେଶ୍ୱରଙ୍କ ପ୍ରକୃତ ସନ୍ତାନ ହୋଇଥାନ୍ତି, ଆପଣ ତତ୍ପରେ ଚିତ୍କାର କରିବାକୁ ଆରମ୍ଭ କରନ୍ତି, କହନ୍ତି, ହେ ପରମେଶ୍ୱର, ମୋ ଠାରୁ ଏହାକୁ ଦୂରେଇ ଦିଅନ୍ତୁ। କାହିଁକି? କାରଣ ଯେଉଁ ସ୍ୱର୍ଗୀୟ ନିବାସ ସ୍ଥାନକୁ ଆପଣ ଯାଉଛନ୍ତି ତାହା ପାଇଁ ଏହା ଆବଶ୍ୟକ ଅଟେ। ଯେଉଁ ଜାଗାକୁ ସ୍ଥାନ ପ୍ରସ୍ତୁତ କରିବାକୁ ସେ ଯାଇଛନ୍ତି, ଆପଣ ଖ୍ରୀଷ୍ଟଙ୍କ ବାକ୍ୟରୂପୀ କନ୍ୟା, ଏକ ପ୍ରକୃତ କନ୍ୟା ହେବାକୁ ଅଛି। ପ୍ରାୟଶ୍ଚିତ ଦିନମାନଙ୍କରେ ଦିଆଯାଉଥିବା ବଳିଦାନ ବିଷୟରେ କିଛି ଦିନ ତଳେ ରାତିରେ ମୁଁ ପ୍ରଚାର କରୁଥିଲି, ପୁଣି ମୁଁ ପ୍ରଚାର କରି କହିଥିଲି ଯେ କେବଳ ଗୋଟିଏ ମାତ୍ର ସ୍ଥାନ ପରମେଶ୍ୱରଙ୍କ ନିକଟରେ ରହିଅଛି, କେବଳ ଗୋଟିଏ ମାତ୍ର ଆରାଧନା ପୀଠ ରହିଛି ଯେଉଁଠାରେ ପରମେଶ୍ୱର ବ୍ୟକ୍ତିଙ୍କ ସହିତ ଭେଟ କରିବେ। ସେ ଗୋଟିଏ ମାତ୍ର ସ୍ଥାନରେ ସେ ଭେଟିବେ ଯେଉଁଠାରେ ସେ ନିଜର ନାମକୁ ବାସ କରାଇବେ। ସେ କହିଥିଲେ ସେହି ଏକମାତ୍ର ସ୍ଥାନ ବିନା ଅନ୍ୟ କୌଣସି ଦ୍ୱିତୀୟ ସ୍ଥାନରେ ସେ କଦାପି ଭେଟିବେ ନାହିଁ, ସେହି ଦ୍ୱାରରେ ଯେଉଁଠାରେ ମୁଁ ଆପଣଙ୍କ ନାମକୁ ବାସ କରାଇବି। ସୁତରାଂ ମେଥଡିଷ୍ଟ ଦଳରେ ସେ ଆପଣଙ୍କ ସହିତ ଭେଟିବେ ନାହିଁ, ବ୍ୟାପ୍ଟିଷ୍ଟ ଦଳରେ, ପେଣ୍ଟିକଷ୍ଟାଲ ଦଳରେ କିମ୍ବା ସେମାନ ପରି ଅନ୍ୟ କୌଣସି ଦଳରେ ସେ ଭେଟିବେ ନାହିଁ, ମାତ୍ର ଆପଣଙ୍କ ପୁତ୍ରଙ୍କଠାରେ ସେ ନିଜର ନାମକୁ ବାସ କରାଇଛନ୍ତି। ସେ କହିଲେ, ମୁଁ ଆପଣଙ୍କ ପିତାଙ୍କ ନାମରେ ଆସିଅଛି। ଯେ କେହି ବ୍ୟକ୍ତି ପୁଣି ଯେ କେହି ଶିଶୁ ନିଜର ପିତାଙ୍କ ନାମରେ ଆସନ୍ତି, ସେ ତ ମୁଁ ଜଣେ ବ୍ରାହ୍ମଙ୍କ ନାମରେ ଆସିଲି ଯେହେତୁ ମୋର ପିତା ଜଣେ ବ୍ରାହ୍ମ ଥିଲେ, ପୁଣି ଆପଣ ମଧ୍ୟ ନିଜର ନାମରେ ଆସିଲେ ଯେହେତୁ ତାହା ଆପଣଙ୍କ ପିତାଙ୍କ ନାମ ଥିଲା। ତତ୍ପରେ ଯୀଶୁ ପୁତ୍ର ପିତାଙ୍କ ନାମରେ ଆସିଲେ, ଆଉ ସେ ଏପରି କହିଲେ ଯେ ସେ ତାଙ୍କ ନାମକୁ ଏହି ଦ୍ୱାରରେ ଯେ ସେ ଆପଣଙ୍କ ନାମକୁ ବାସ କରାଇବେ, ତାହା ତ ବଳିଦାନ ହିଁ ଥିଲା। ପୁଣି ଯୀଶୁ ଖ୍ରୀଷ୍ଟଙ୍କଠାରେ କେବଳ ଏକମାତ୍ର ସ୍ଥାନ ରହିଛି ଯେଉଁରେ ଆପଣ କଦାଚ ସୌଭାଗ୍ୟତାକୁ ଆଉ ପରମେଶ୍ୱର ପ୍ରତି ଆରାଧନାକୁ ଲାଭ କରିବେ। ଆପଣ କହନ୍ତି, ଆଚ୍ଛା ତେବେ ମୁଁ ଏକ ମଣ୍ଡଳୀ ସହିତ ସମ୍ବଦ୍ଧ ଅଟେ, ତାହା ତ କୌଣସି ପ୍ରକାରର ଭିନ୍ନତାକୁ ପ୍ରସ୍ତୁତ କରେ ନାହିଁ, ଆପଣଙ୍କୁ ଖ୍ରୀଷ୍ଟଙ୍କଠାରେ ବାସ କରି ରହିବାକୁ ହିଁ ଅଛି। ସେଦିନର ରାତ୍ରିବେଳା କେହି ଜଣେ ସଂସ୍ଥାୟୀ ସେବକ ବନ୍ଧୁ ମୋତେ କହିଲେ, ସେ କହିଲେ, ବ୍ରହ୍ମା ମହାଶୟ, ଏହାକୁ ଦେଖନ୍ତୁ, ଯୀଶୁ କହିଥିଲେ ଯେ କେହି ବିଶ୍ୱାସ କରେ, ବାଇବଲ ସେପରି କହିଥିଲା, ଯେ କେହି ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ୱର ପୁତ୍ର ବୋଲି ବିଶ୍ୱାସ କରନ୍ତି ସେହି ଜଣକ ପରମେଶ୍ୱରଙ୍କ ଆତ୍ମାରେ ଜାତ ଅଟନ୍ତି। ମୁଁ କହିଲି ବାଇବଲ କ'ଣ ଏପରି ମଧ୍ୟ କହେ ନାହିଁ କି ଯେ ପବିତ୍ର ଆତ୍ମାଙ୍କ ବିନୁ କେହି ଜଣେ ହେଲେ ବ୍ୟକ୍ତି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି କହି ନ ପାରେ। ଲକ୍ଷ୍ୟ କରନ୍ତି ତ, ଆପଣ ବାଇବଲକୁ ମିଥ୍ୟା ବୋଲି କହିପାରନ୍ତି ନାହିଁ, ଏହାକୁ ତହିଁରେ ଯଥୋଚିତ ରୂପେ ସମ୍ପସ୍ଥାପନ କରି ରହିବାକୁ ହିଁ ଅଛି। ସୁତରାଂ ଆପଣଙ୍କୁ ନିଶ୍ଚିତ ରୂପେ ନୂତନ ଜନ୍ମ ଲାଭ କରି ଆସିବାକୁ ହିଁ ଅଛି। ଆପଣ ମଧ୍ୟରେ ପବିତ୍ର ଆତ୍ମାଙ୍କୁ ହାସଲ କରିବାକୁ ହିଁ ଅଛି, ଯିଏକି ସାକ୍ଷ୍ୟଦାନ କରନ୍ତି, ଆପଣ ବ୍ୟକ୍ତିଗତ ରୂପେ ଜାଣନ୍ତି ଯେ ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ଆଉ ଆପଣ ଯଦି ଅଟନ୍ତି, ପୁଣି ଏକ ଅଂଶବିଶେଷ ଅଟନ୍ତି, ଆପଣ ପରମେଶ୍ୱରଙ୍କ ସନ୍ତାନ ଯଦି ଅଟନ୍ତି, ପରମେଶ୍ୱର ବାକ୍ୟରେ ଥାଇ ତାହା ଅଟନ୍ତି, ତେବେ ଆପଣ କି ପ୍ରକାରେ ବଚନଙ୍କୁ ଅସ୍ୱୀକାର କରିପାରନ୍ତି? ପବିତ୍ର ଆତ୍ମା କିପରି ଭାବେ ଆପଣଙ୍କୁ ଏକ ରୀତିନୀତିକୁ ବିଶ୍ୱାସ କରିବାକୁ ପ୍ରେରିତ କରିପାରନ୍ତି? ଅର୍ଥାତ୍ ଆପଣ ଏପରି ଧରଣର କିଛିଟା ପ୍ରଥାକୁ ତତ୍ପରେ ନିଶ୍ଚିତ ରୂପେ କରିଥାନ୍ତି, ଯେତେବେଳେ କି ବାଇବଲ କିଛିଟା ଭିନ୍ନ ଧରଣର କଥାକୁ କହିଥିଲା। ଆମକୁ ଏକ ମଣ୍ଡଳୀରେ ସଂଯୁକ୍ତ ହେବାକୁ ଅଛି, ପୁଣି ଏହାକୁ କିମ୍ବା ତାହାକୁ କରିବାକୁ ଅଛି। ଯେତେବେଳେ କି ବାଇବଲ ସୁସ୍ପଷ୍ଟ ରୂପେ ତାର ସହିତ ଆପଣଙ୍କୁ କ'ଣ କରିବାକୁ ଅଛି ବୋଲି କହିଥାଏ, ବୁଝନ୍ତି ତ, ତାପରେ ଆପଣ ସେ କଥାକୁ ଯେତେବେଳେ ବୁଝନ୍ତି, ତାପରେ ତହିଁରେ ଲମ୍ଫ ଦିଅନ୍ତି, ଆଉ ଯାଇ ଆପଣ ବାକ୍ୟରେ ବିଶ୍ୱାସଭାଦନ ହୁଅନ୍ତି। କେବଳ ଉଚିତ ପ୍ରକାରେ ବାକ୍ୟବଦକୁ ଲମ୍ଫ ଦିଅନ୍ତୁ, କେବଳ ଉଚିତ ଭାବେ ଉପରକୁ ବଢ଼ନ୍ତୁ, ପୁଣି ଅଗ୍ରସରେ ଅଗ୍ରସର ହେଉନ୍ତୁ, ଯେପରିକି ଏକ ବୀଜାଣୁ ପରି ନିମ୍ବକୋଷ ମଧ୍ୟରେ ଏକ ନାରୀଙ୍କ ଗର୍ଭାଶୟକୁ ତାହା ଆସିଥାଏ। ତତ୍ପରେ ସେହି ଛୋଟ ଡିମ୍ବଟି ଯେତେବେଳେ ବଢ଼ିବାରେ ଆରମ୍ଭ କରେ, ପୁଣି ବୀଜାଣୁ ଗୁଡାକ ଆଣିବାରେ ଆରମ୍ଭ କରେ, ଏହା ବ୍ୟକ୍ତିବିଶେଷର ଗୋଟିଏ ବୀଜାଣୁକୁ, ତତ୍ପରେ କୁକୁରର ବୀଜାଣୁକୁ, ତତ୍ପରେ ଗାଈର ବୀଜାଣୁକୁ ଗ୍ରହଣ କରେ ନାହିଁ, ମାତ୍ର ଏହା ପୁରାପୁରି ଭାବେ ମନୁଷ୍ୟ ବୀଜାଣୁକୁ ହିଁ ବହନ କରେ। ପରମେଶ୍ୱରଙ୍କ ଜଣେ ସନ୍ତାନ ଯେତେବେଳେ ସେହି ପୂର୍ବ ନିର୍ମିତ ଯୋଜନାଟି ଯେତେବେଳେ ପରିଚିତ ହୁଏ, ବ୍ୟବହାର କରିବାକୁ ତାହା ତ ଏକ ଅପ୍ରୀତିକର ଶବ୍ଦ ଅଟେ, ମାତ୍ର ଏହା ପରମେଶ୍ୱରଙ୍କ ଏକ ଶବ୍ଦ ଅଟେ। ଏହିଠାରେ ପରମେଶ୍ୱରଙ୍କର ବାଇବଲଟି ରହିଅଛି। ପରମେଶ୍ୱରଙ୍କ ପୂର୍ବ ଜ୍ଞାନଟି ପୂର୍ବ ନିର୍ମିତ ବିଷୟକୁ ସଫଳ କରିପାରେ, ପ୍ରତିଟି କାର୍ଯ୍ୟକୁ ତାଙ୍କର ଗୌରବର ନିମନ୍ତେ କରିପାରେ। ପୂର୍ବ ନିରୂପଣ ସେ ବୀଜଟି ଜହିଁର ସହିତ ଆପଣ ଥିଲେ, ଆପଣଙ୍କୁ ପରମେଶ୍ୱର ପୁଣି ଆହ୍ୱାନ କଲେ, ଆଉ ଇଗଲଙ୍କର ସେହି କ୍ଷୁଦ୍ର ବୀଜଟି ସେଠାରେ ପରମେଶ୍ୱରଙ୍କ ବଚନକୁ ଶୁଣିଲା, ଆଉ ଏହା ଶୀର୍ଷ ସ୍ଥାନରେ ତତ୍ପରେ ନିର୍ମାଣ କରିବ, ଏକ ବାକ୍ୟ ଉପରେ ଅନ୍ୟ ବାକ୍ୟକୁ, ତତ୍ପରେ ତାହାରି ଉପରେ ଅନ୍ୟ ଏକ ବାକ୍ୟକୁ, ତତ୍ପରେ ଅନ୍ୟଟି ଉପରେ ଅନ୍ୟ ଏକ ବାକ୍ୟକୁ, ଏହିପରି ଭାବରେ ଏକ ବାକ୍ୟକୁ ସ୍ଥାପନ କରି ଗୃହ ନିର୍ମାଣ କରିବ। ଏହା କୌଣସି ରୀତିନୀତି ସହିତ ମିଶିବ ନାହିଁ। ଧ୍ୟାନ ଦିଅନ୍ତୁ, ଏହି ଦ୍ୱାରଗୁଡ଼ିକର ମଧ୍ୟରେ ସେମାନେ ପ୍ରତିଦିନ ନୂତନ ବିଶୁଦ୍ଧ ରୁଟିକୁ ଅବଶ୍ୟ ଭୋଜନ କରିବାକୁ ଉଚିତ। ତତ୍ପରେ ଦୀର୍ଘ ସାତ ଦିନ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ଖମିର ଦେଖାଯିବା ଅନୁଚିତ, ତାହା ସତ୍ୟ କଥା ଅଟେ ନା? ସପ୍ତ ମଣ୍ଡଳୀର ସମସ୍ତ ଯୁଗରେ ଆଦୌ ଖମିର ରହିବା ଉଚିତ ନୁହେଁ, କୌଣସି ରୀତିନୀତି ନୁହେଁ, କୌଣସି ବିଷୟକୁ ଯୋଗ କରିବାର ନୁହେଁ, ଏହାକୁ ତ ସମ୍ପୂର୍ଣ୍ଣ ରୂପେ ତାଳି ଶୂନ୍ୟ ରଖିବାକୁ ଅଛି। ତୁମମାନଙ୍କ ମଧ୍ୟରେ ତାଳି ଆଦୌ ଦେଖାଯିବ ନାହିଁ, କେବଳ ଏକମାତ୍ର ତାଳି ତାହା ସ୍ୱୟଂରୁ ବଚନ, କେବଳ ତାହା ହିଁ ଏକମାତ୍ର ତାଳି ଅଟେ, ଆଉ ସେହି ବଚନ ପରମେଶ୍ୱର ଅଟନ୍ତି। ତତ୍ପରେ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱରେ ଥାଇ ପରମେଶ୍ୱର ମନୁଷ୍ୟ ରୂପୀ ହେଲେ, ଯିଏକି ସେହି ଦ୍ୱାର ଅଟନ୍ତି, ତାହିଁ ତ ସେହି ଦ୍ୱାର ଅଟେ ଯେଉଁଠାରେ ତୁମମାନଙ୍କୁ ଭେଟେ, ଆରାଧନା କରିବାକୁ ସେତେବେଳେ ଭେଟେ ଯେତେବେଳେ ତୁମମାନେ ପରମେଶ୍ୱରଙ୍କ ସକଳ ଆଜ୍ଞାକୁ ପାଳନ କର। ସେହି ହେତୁରୁ ଆଜିର ରାତ୍ରିକାଳରେ ଯଦି ଆପଣମାନେ କେବଳ ଆସନ୍ତି, ପୁଣି କହନ୍ତି ମୁଁ ଯୀଶୁଖ୍ରୀଷ୍ଟଙ୍କୁ ନିଜ ଜୀବନକୁ ଅର୍ପଣ କରେ, ପୁଣି ଆପଣମାନେ ଯଦି ପବିତ୍ର ଆତ୍ମାଙ୍କୁ ହାସଲ କରିନଥାନ୍ତି, ତେବେ ତାଙ୍କରି ମଧ୍ୟକୁ ଚାଲି ଆସନ୍ତୁ। ଆପଣମାନେ ଏବଶ୍ୟ ଏହାକୁ କରନ୍ତୁ, ତେବେ ଆପଣମାନେ ନିଶ୍ଚିତ ରୂପେ ବଢ଼ନ୍ତୁ। ପରମେଶ୍ୱରଙ୍କୁ ବାକ୍ୟ ପରେ ବାକ୍ୟଙ୍କୁ ସଂଗୃହିତ କରି ଏକାଠି କରିବାକୁ ନିବେଦନ କରନ୍ତୁ। ସେହିପରି ଭାବରେ ତାବତ୍ ଏକାଠି କରିବାକୁ ଅନୁରୋଧ କରନ୍ତୁ, ଯେତେବେଳେ ପର୍ଯ୍ୟନ୍ତ ଆପଣମାନେ ପରମେଶ୍ୱରଙ୍କ ପୁତ୍ରଗଣ ଓ କନ୍ୟାଗଣର ସମ୍ପୂର୍ଣ୍ଣ ଆକୃତିକୁ ହାସଲ ନ କରନ୍ତି। ଜଗତର ସକଳ ବିଶ୍ୱାସକ୍ତକୁ ଆଦରି ନେଇକି ଏକବଚନ ଏପରି କହେ, ସଂସାର କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ କିମ୍ବା ତହିଁରେ ଥିବା ବିଷୟକୁ ପ୍ରେମ କରେ, ତେବେ ପିତାଙ୍କ ପ୍ରେମ ତାଠାରେ ନାହିଁ। ଆପଣ ତ ତେବେ ପ୍ରତାରିତ ହୋଇସାରିଛନ୍ତି, ସେହିଠାରେ ତ ଆପଣ ଜଗତର ପ୍ରୀତିକୁ ହାସଲ କରିଛନ୍ତି। ତେବେ ତ ଶୈତାନ ଆପଣଙ୍କ ମଧ୍ୟରେ ସେହିସବୁ ବିଷୟକୁ ଗଦାଇ ଦେଇ ପୁଣି ସେଗୁଡ଼ାକୁ ଆପଣଙ୍କୁ ଦେଖାଇ ତଦ୍ୱାରା ଆପଣଙ୍କୁ ପ୍ରତାରିତ କରିଅଛି, ବୁଝନ୍ତି ତ, ଆପଣ କରିପାରନ୍ତି ନାହିଁ। ଆଚ୍ଛା, ତେବେ ଆପଣ ତ ପରମେଶ୍ୱରଙ୍କ ବାକ୍ୟରୁ ଗୋଟିଏ ମାତ୍ର ଶବ୍ଦକୁ ସୁଦ୍ଧା ବାଇବଲରୁ ଗୋଟିଏ ଶବ୍ଦକୁ ସୁଦ୍ଧା ବାଦ କରିପାରନ୍ତି ନାହିଁ। କଣ ବିଷୟଟି ସର୍ବପ୍ରଥମେ ପାପକୁ ସୂତ୍ରବାଦ କଲା? ମିଥ୍ୟାବାଦିତାର ଏକ ବିରାଟ କଳାବାଦର ତ୍ରା ନୁହେଁ, ମାତ୍ର ହବା ବାକ୍ୟକୁ ମିଥ୍ୟା ରୂପେ ବ୍ୟବହାର କରିବା ଦ୍ୱାରା ଶୈତାନ ଏହାକୁ ତାଙ୍କଠାରେ ପରିଚିତ କରାଇଥିଲା। କେବଳ ଗୋଟିଏ ମାତ୍ର ବାକ୍ୟକୁ ମିଥ୍ୟା ରୂପେ ଉପସ୍ଥାପନ କରିବା ଯୋଗୁଁ ହିଁ କେବଳ ଗୋଟିଏ ମାତ୍ର ବାକ୍ୟ ଜଞ୍ଜିରର କଡ଼ିକୁ ଛିନ୍ନ କରି ପକାଇଲା, ପୁଣି ଗୋଟିଏ ମାତ୍ର ବାକ୍ୟକୁ ସ୍ୱୀକାର କରିବାକୁ ଅସ୍ୱୀକାର କଲା। ତାହା ତ ବାଇବଲ ପ୍ରାରମ୍ଭିକ ସମୟର ଅବସ୍ଥା ହିଁ ଅଟେ। ଯୀଶୁ ବାଇବଲର କେନ୍ଦ୍ରସ୍ଥଳରେ ଆସିଲେ। ସେ କହିଲେ ମନୁଷ୍ୟଙ୍କ ରୁଟିରେ ବଞ୍ଚେ ନାହିଁ, ମାତ୍ର ପରମେଶ୍ୱରଙ୍କ ମୁଖରୁ ନିର୍ଗତ ହୋଇଥିବା ପ୍ରତ୍ୟେକ ବାକ୍ୟରେ ବଞ୍ଚେ। ତାହା ତ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ବାକ୍ୟ ଅଟେ। ତାଙ୍କରି ସମ୍ବନ୍ଧରେ ଥିବା ପ୍ରକାଶନଟିକୁ ଆପଣମାନେ ବିଶ୍ୱାସ କରନ୍ତି କି? ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ବାକ୍ୟ ଅଟନ୍ତି। ତତ୍ପରେ ପ୍ରକାଶିତ ବାକ୍ୟର 22 ଅଧ୍ୟାୟରେ ଯୀଶୁ ଯୋହନଙ୍କ ପାଖକୁ ଆସିଲେ, ପାତ୍ମ ନାମକ ଦ୍ୱୀପରେ ଆସିଲେ। ଆଉ ଯୀଶୁ ଆମ୍ଭେ ଯୀଶୁ ଏହି ସକଳ ବିଷୟ ସାକ୍ଷ୍ୟ ଦେବା ନିମନ୍ତେ ଆପଣା ଦୂତକୁ ପ୍ରେରଣ କରିଅଛୁ, ବୁଝନ୍ତି ତ? କେହି ଯଦି ଏହି ବାକ୍ୟରୁ ଗୋଟିଏ ଶବ୍ଦକୁ କାଢି ପକାଏ କିମ୍ବା ଏଥିରେ ଗୋଟିଏ ଶବ୍ଦକୁ ଯୋଡ଼େ, ତେବେ ଆମେ ଜୀବନ ପୁସ୍ତକ ତାହାର ଅଂଶକୁ ଲୋପ କରିଦେବୁ। ତେବେ କେବଳ ଏପରି କହନ୍ତୁ, ଆଚ୍ଛା ତେବେ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ୱର ପୁତ୍ର ବୋଲି ବିଶ୍ୱାସ କରେ, ତାହା ତ ଖୁବ୍ ଭଲ କଥା ଅଟେ। ତତ୍ପରେ ଏଥିରେ ବାକି ବିଷୟକୁ ଯୋଗ କରନ୍ତୁ। ଆପଣ କହିପାରନ୍ତି ମୁଁ ଧାର୍ମିକ ବୋଲି ଗଣିତ ହୋଇସାରିଛି, ମୁଁ ସେବକଙ୍କ ହସ୍ତରେ ନିଜକୁ ସମର୍ପଣ କରିଛି, ମୁଁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ। ତେବେ ତ ଆପଣଙ୍କୁ ନୂତନ ରୂପେ ଜନ୍ମିବାକୁ ଅଛି, ଆପଣଙ୍କୁ ଅବଶ୍ୟ ପବିତ୍ର ଆତ୍ମାଙ୍କଠାରେ ଭରପୁର ହେବାକୁ ଅଛି। ଧ୍ୟାନ ଦିଅନ୍ତି ତ, ଆପଣ ଯେତେବେଳେ ଲଗାତାର ରୂପେ ଆଗକୁ ବଢି ଚାଲନ୍ତି ସେତେବେଳେ କେବଳ ଯୋଗ କରି ଚାଲନ୍ତୁ, ଆପଣ ପରମେଶ୍ୱରଙ୍କର ପୁତ୍ରଗଣ ଆଉ କନ୍ୟାଗଣ ସଦୃଶରେ ବଢୁଛନ୍ତି। ଚମତ୍କାର ଆମମାନଙ୍କୁ ପ୍ରସ୍ତୁତ କରିବାକୁ ପରମେଶ୍ୱର ସକ୍ଷମ ଅଟନ୍ତି, ପୁଣି ସେହି ଉଦ୍ୟୋଗକୁ ଆମମାନଙ୍କ ମଧ୍ୟରେ ଜାଗରଣ କରିଦେବାକୁ ସକ୍ଷମ ଅଟନ୍ତି, ଯଦ୍ୱାରା ଆମେ କିଛିଟା ବିଷୟକୁ ଦେଖିବାକୁ ଇଚ୍ଛା କରିଥାଉ। ଏଠାରେ କେତେଜଣ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କଠାରୁ ଅଧିକ କିଛି ପାଇବାକୁ ଚାହାନ୍ତି? ଯେହେତୁ ଏହା ତଦ୍ୱାରା ପରିଚିତ କରାଏ ଯେ ଆପଣମାନଙ୍କ ପାଇଁ ସେଠାରେ ଅଧିକ କିଛି ବିଷୟ ରହିଅଛି। ଧ୍ୟାନ ଦିଅନ୍ତି କି, ଆପଣ ଏହାକୁ ପାଇବା ପାଇଁ ଆତୁର ହେଉଛନ୍ତି, ଆପଣଙ୍କ ପ୍ରସବବେଦନାଟି ଧୀରେ ଧୀରେ ଆରମ୍ଭ ହେଉଅଛି, ବୁଝନ୍ତି ତ? ଆପଣ ଅଧିକ କିଛି ଆବଶ୍ୟକ କରନ୍ତି ଯେପରିକି ଆମମାନେ ଆନନ୍ଦିତ ହୋଇପାରିବା, ପୁଣି ମୁକ୍ତ ହୋଇପାରିବା ଆଉ ସିଦ୍ଧ ହୋଇପାରିବା, ଆମମାନଙ୍କୁ ହେବାକୁ ହିଁ ଅଛି। ଯେପରିକି ପରମେଶ୍ୱରଙ୍କର କୋଳରେ ଜୀବନର ଏକ କ୍ଷୁଦ୍ର ବୀଜାଣୁ ପରି, ଠିକ୍ ସେହି ପ୍ରକାରେ ପୁଣି ଜୀବନର ଶୁକ୍ରାଣୁ ମାତାଙ୍କ କୋଳରେ ଗର୍ଭାଶୟରେ ରହିଥାଏ। ପରମେଶ୍ୱର ବଢ଼ାଉଛନ୍ତି, ପୁଣି ଯାଉଅଛନ୍ତି, ପୁଣି ଆମମାନଙ୍କ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ଯାଇଅଛନ୍ତି, ସ୍ୱୟଂ ତାହାଙ୍କଠାରେ ଚିରସ୍ଥ ନିବାସକୁ ପ୍ରସ୍ତୁତ କରିବାକୁ ଯାଇଛନ୍ତି। ସେପରି ଏକ ସ୍ଥାନକୁ ନୁହେଁ ଯେଉଁଠାରେ କି ମରାଗ୍ରହ ରହିଛି, ମୃତ୍ୟୁ ରହିଛି, ପାପ ବ୍ୟଭିଚାର ପୁଣି ଜଗତର ନାନାଦି ଆବର୍ଜନା ରହିଛି, ସେପରି ସ୍ଥାନ ନୁହେଁ। ଆପଣମାନଙ୍କର ବିଚାରଧାରା ଯଦି ସେଗୁଡ଼ିକର ଉପରେ ଆଶ୍ରିତ ହୋଇଥାଏ, ତେବେ ତ ଏହା ପରିଚିତ କରାଏ ଯେ ଏହା ତ ପରମେଶ୍ୱରଙ୍କ ସହିତ କୌଣସି ପ୍ରକାରର ସମ୍ପର୍କ ଆଦୌ ଆସିନାହିଁ, ବୁଝନ୍ତି ତ? ଆପଣମାନେ ତ କାର୍ଯ୍ୟକାରୀ ଚାଲିଛନ୍ତି, ଆପଣମାନେ ତ ଏକ ପ୍ରକାର ମାନସିକ ବିଚାରଧାରାକୁ ଲାଭ କରିଛନ୍ତି, ଆପଣମାନେ ତ ମଣ୍ଡଳୀରେ କେବଳ ଯୋଗଦାନ କରନ୍ତି ଆଉ କହନ୍ତି ଭଲ କଥା, ମୁଁ ଏଥିରେ ସଂଶ୍ଳିଷ୍ଟ ଅଟେ, ମୋର ମା ସେହି ଅନ୍ୟଟିରେ ସମ୍ପୃକ୍ତ ଥିଲେ। ଆପଣଙ୍କ ମାତାର ଦିନମାନଙ୍କରେ ତାହା ଉପଯୁକ୍ତ ହୋଇପାରିଥାଏ, ମାତ୍ର ଆମମାନେ ଅନ୍ୟ ଏକ ସମୟରେ ବାସ କରୁଅଛୁ। ୱେଷ୍ଟଲିଙ୍କର ସନ୍ଦେଶଟି କରିପାରିନଥାନ୍ତା, ସେ ଲୁଥରଙ୍କର ସନ୍ଦେଶକୁ ସ୍ୱୀକାର କରିପାରିନଥାନ୍ତେ। ଲୁଥର ଧାର୍ମିକତାବାଦ ଉପରେ ବିଶ୍ୱାସ କରିଥିଲେ, ମାତ୍ର ୱେଷ୍ଟଲି ପବିତ୍ରତାବାଦକୁ ହାସଲ କରିଥିଲେ। ଆଉ ପେଣ୍ଟିକଷ୍ଟରେ କ'ଣ ତତ୍ପରେ ଆସିଲେ, ସେମାନେ ଧାର୍ମିକତାବାଦକୁ ପବିତ୍ରୀକରଣବାଦକୁ ହାସଲ କରିପାରିଲେ ନାହିଁ। ଏମାନେ ତ ଏହା ତ ବରଦାନ ଗୁଡ଼ିକର ପୁନଃ କାର୍ଯ୍ୟକାରିତାର ଯୁଗ ଥିଲା, ମାତ୍ର ତହିଁରୁ ଆମେ ବର୍ତ୍ତମାନ ବାହାରି ଯାଇଛୁ, ବୁଝନ୍ତି ତ? ଦ୍ରାକ୍ଷଲତାର ତିନୋଟି ବିଭିନ୍ନ ଧରଣର ଅବସ୍ଥା ପରିଚୟକୁ ଆସୁଅଛି। ସର୍ବପ୍ରଥମେ ଏହା ଏକ ଛୋଟ ଧରଣର ପତ୍ର ରୂପେ ତହିଁରୁ ଲୁଥର ବାହାର ହେଲେ, ସୁଧାରିବାର କର୍ମରୁ ଆସିଲେ, ଖୁବ୍ ଭଲ କଥା, ତା ପୁଣି ଏକ ବୃନ୍ତ ଥିଲା। ପ୍ରକୃତିକୁ ଧ୍ୟାନର ସହିତ ଦେଖନ୍ତୁ, ପରମେଶ୍ୱର ଆଉ ପ୍ରକୃତି ସମାନ୍ତର ଭାବେ ଲଗାତାର ଅଗ୍ରସର ହୁଅନ୍ତି, କାରଣ ପରମେଶ୍ୱର ପ୍ରକୃତି ମଧ୍ୟରେ ଅଛନ୍ତି, ଧ୍ୟାନ ଦିଅନ୍ତୁ ତ। ତତ୍ପରେ ପରବର୍ତ୍ତୀ ଅବସ୍ଥାଟି ପରିଚିତ ହୁଏ, ଆଉ ତାହା ଝୁମ୍ପା ଅଟେ, ଆଉ ପରାଗରେଣୁ ତାହା ମେଥଡିଷ୍ଟ ଯୁଗ ଅଟେ। ତତ୍ପରେ ଯାଇ ପେଣ୍ଟିକଷ୍ଟାଲ ସମୟଟି ଉପସ୍ଥିତ ହେଲା, ଆରେ ବା ଖୁବ୍ ସିଦ୍ଧତାର ଏକ ଯୁଗ ଥିଲା, ବୁଝନ୍ତୁ, ଠିକ୍ ସେପରି ସିଦ୍ଧତାର ସହିତ ଗହମର ବିଜୟଟିଏ ପରି ଦେଖାଦିଏ, ଠିକ୍ ସିଦ୍ଧ ସିଦ୍ଧ ଗହମର ବୀଜ ତୁଲ୍ୟ ଗହମର ବୀଜ ଅଟେ। ଏହାକୁ ଖୋଲି ପକାନ୍ତୁ, କହିଲେ ଗହମର କୌଣସି ସତ୍ତା ନଥାଏ, କୌଣସି ପ୍ରକାର ନଥାଏ, ତାହା ତ ଏକ ତୁଷ ଅଟେ। ଏହା ତ ପ୍ରକୃତ ଗହମର ଏକ ବାହକ ମାତ୍ର ଅଟେ, ମାତ୍ର ସେଇ ଜୀବନଟି ଏହା ମଧ୍ୟ ଦେଇ କାର୍ଯ୍ୟ କରୁଅଛି। ବୁଝନ୍ତି ତ, ପୂର୍ବର ସେ ଲୁଥରଙ୍କ ଯୁଗରେ ସେମାନେ ଲୁଥରଙ୍କୁ ଗ୍ରହଣ କଲେ, ସେଇ ଜୀବନଟି ତାଙ୍କରିଆରୁ ପରିଚୟକୁ ଆସିଲା, ମାତ୍ର ଏହା ଆଗକୁ ବଢ଼ିଗଲା ଓ ସଂସ୍ଥାଗତ ହୋଇପଡ଼ିଲା। ସର୍ବପ୍ରଥମ ବିଷୟଟିକୁ ତ ଆପଣମାନେ ଜାଣନ୍ତି, କେବଳ ସଂସ୍ଥା ହୋଇପଡ଼ିଲା, ଏହାର ଶେଷ ଦଶା କେବଳ ଅଗ୍ନିଦାହ ଅଟେ। ବୁଝନ୍ତି ତ, ଦୁନ୍ତଟି ଶୁଖିଯାଏ ଯେହେତୁ ତାହା କେବଳ ଏକ ବାହକ ମାତ୍ର ହିଁ ଅଟେ। ସେମାନଙ୍କ ମଧ୍ୟରୁ କେତେକ ଜଣ ତହିଁରେ ପଡି ରହିବାକୁ ଯତ୍ନ କରିଥାନ୍ତି, ପୁରାତନ ଘୋରଣୀ ପରି ବାହକ ବୃନ୍ତ ଅଟନ୍ତି, ପରମେଶ୍ୱରଙ୍କ ସମ୍ବନ୍ଧରେ କିଛି ହେଲେ ଜାଣନ୍ତି ନାହିଁ, ମୃତ ହୋଇସାରିଛନ୍ତି। ସେମାନେ କହନ୍ତି, ଆଚ୍ଛା ତେବେ ଦେଖ ତ ଆମମାନେ ପତ୍ରଟିଏ ଅଟୁ, ଆମେ ଲୁଥରଙ୍କ ପରି ଜଣଙ୍କର ସହିତ ଥିଲୁ, ତାହା ତ ନିରାଟ ସତ୍ୟକତା ଅଟେ, ମାତ୍ର ଏହା ଯେ ବର୍ତ୍ତମାନ କେଉଁଠାରେ ଅବସ୍ଥିତ ତାହାକୁ ଦେଖନ୍ତୁ। ବୁଝନ୍ତି ତ, ଆମେମାନେ ତ ମେଥଡିଷ୍ଟ ଥିଲୁ, ପୁଣି ଏପରି ମଧ୍ୟ ଯେ ଆମମାନେ ଏକ ପେଣ୍ଟିକଷ୍ଟାଲ ଥିଲୁ, ତଥାପି ପେଣ୍ଟିକଷ୍ଟ ଆଡ଼କୁ ଚାହିଁକରି ଦେଖ, ଏହା ଯେ କେତେ ଶୀତଳ, ପୁଣି ପ୍ରଥା ସମର୍ଥନକାରୀ ହୋଇସାରିଛି, କିପରି ପ୍ରତ୍ୟେକ ଦିନ ଏଥିରୁ ଦୂରେଇ ଯାଉଛନ୍ତି ତାହାକୁ ବୁଝନ୍ତୁ। ଦେଖନ୍ତି ତ, ଏହା କଣ ଅଟେ? ଏହା ତ ପ୍ରକୃତ ବୀଜର ଏକ ବାହକ ଅଟେ। ବୁଝନ୍ତି ତ, ସେହି ପ୍ରତ୍ୟେକ ଜଣ ଅନ୍ୟ ସମସ୍ତେ ବାହକ ଥିଲେ, ମାତ୍ର ସଂଗଠନ ମଧ୍ୟକୁ ଚାଲିଗଲେ। ଆପଣ ଯଦି କହନ୍ତି ଯେ ମୁଁ ଜଣେ ପେଣ୍ଟିକଷ୍ଟାଲ ଅଟେ, ତାହା ତେବେ ପରମେଶ୍ୱରଙ୍କ ବୋଲି ପରିଚୟ କରିବା ପାଇଁ ଦିଏ ନାହିଁ। ତତ୍ପରେ ଆପଣ ଯଦି କହନ୍ତି ମୁଁ ଜଣେ କ୍ୟାଥୋଲିକ ଥିଲି, କିମ୍ବା ଜିହୁଦୀ ଥିଲି, କିମ୍ବା ଅନ୍ୟ ଯେକୌଣସି ମତର ଥାଇପାରନ୍ତି ନା କାହିଁକି, ତେବେ ତ କୌଣସି ପ୍ରକାର ପରମେଶ୍ୱରଙ୍କର ନୁହନ୍ତି। ଆପଣଙ୍କୁ ନିହାତି ପକ୍ଷେ ଜନ୍ମଗ୍ରହଣ କରିବାକୁ ହିଁ ଥିଲା, ସେହି ଜୀବନଟି ଯାହାକି ସେହି ବାହକର ମଧ୍ୟ ଦେଇ ଆସିଲା, କହିଲେ ଆପଣମାନଙ୍କୁ ଜନ୍ମଗ୍ରହଣ କରିବାକୁ ଥିଲା। ସେହି ବୃନ୍ତ ଡେମ୍ଫୋର ମଧ୍ୟ ଅଟକି ନ ରହନ୍ତୁ, ଜୀବନ ବୀଜଟିର ମଧ୍ୟରେ ଅଟକି ନ ରହନ୍ତୁ, କେବଳ ବାହାରି ଯାଇ ସିଦ୍ଧତର ଅଂଶକୁ ଯଥାସମ୍ଭବ ଚାଲି ଯାଆନ୍ତୁ। ବର୍ତ୍ତମାନ ମନେ ରଖନ୍ତୁ, ସେହିସବୁ ସଂସ୍କାର, ଧର୍ମଗତ ସଂସ୍କାର ଯାହାକୁ ଆମମାନେ ହାସଲ କରିଥିଲୁ, ଲୁଥରାନ ମାନଙ୍କ ଠାରୁ ଆରମ୍ଭ କରି ସେହିସବୁ ସଂସ୍କାରବାଦ ଯାହାକୁ ଆମମାନେ ଲାଭ କରିଥିଲୁ, 3 ବର୍ଷ ମଧ୍ୟରେ ସେମାନେ ସଂସ୍ଥା ହୋଇଗଲେ, ତାହା ସତକଥା ଅଟେ। ପ୍ରତିଟି ଉଦ୍ଦୀପନା କେବଳ 3 ବର୍ଷ ମଧ୍ୟରେ ଏକ ସଂଗଠନକୁ ଆଣି ପରିଚିତ କରାଇଲା। ସେତେବେଳେ ଚିନ୍ତା କରନ୍ତୁ, ଦୀର୍ଘ 20 ବର୍ଷ ଧରି ଏହି ସେବାର କାର୍ଯ୍ୟ ଚାଲି ଆସୁଅଛି, ମାତ୍ର କୌଣସି ସଂଗଠନରେ ପ୍ରକାଶ ପାଇ ନାହିଁ। କାହିଁକି? ଏହା ଏକ ବୀଜ ଅଟେ, ତୁଷର ମଧ୍ୟରୁ ଏହା ସେହିପରି ଭାବେ ବାହାରି ଆସୁଅଛି, ଏହାପରି ଅବସ୍ଥାରେ ଥାଇ ପରିଚିତ ହେଉଛି, ବାହାରେ ପଡି ରହିଅଛି। ସେହି ପ୍ରଥମ ବୀଜଟି ଯାହାକି ସର୍ବପ୍ରଥମ ଶସ୍ୟରେ ରହିଥିଲା, ତାହାର ଅବସ୍ଥାକୁ ଆସିବା ପାଇଁ ଏହା ତ ପୁତ୍ରଙ୍କ ଉପସ୍ଥିତିରେ ଥାଇ ବାହାରେ ପଡି ରହିଛି, ପାଚିବା ନିମନ୍ତେ ଏକ ଗୌରବମୟ ବୀଜ ପରି ହେବା ନିମନ୍ତେ ବାହାରେ ରହିଛି। ସେହି ପ୍ରକୃତ ମଣ୍ଡଳୀ ଯାହାକି ଭୂମି ମଧ୍ୟକୁ ପ୍ରଥମେ ପ୍ରବେଶ କରିଥିଲା, ତାହା ତ ଗଜାପତ୍ରର ମାଧ୍ୟମରେ ବାହାରକୁ ବାହାରି ଆସୁଅଛି। ଏହା ଅନ୍ୟ ଏକ ମଣ୍ଡଳୀ ରୂପେ ପରିଚିତ ହେବାକୁ ବାହାରି ଆସୁଅଛି, ଯେତେବେଳେ ଯୁଗ୍ମ ବିଷୟଟି ଉପସ୍ଥିତ ହୋଇ ଏହାକୁ ବାହାରକୁ କାଢି ଆଣିବାକୁ ଯାଉଅଛି। ଲୁଥରଙ୍କ ସମୟରେ ଯେଉଁ ଜୀବନଟି ବୀଜଟି ଭୂତଳକୁ ଚାଲିଗଲା, ସେହି ଜୀବନ ଯାହାକି ମେଥଡିଷ୍ଟ ଦ୍ୱାରା ଜମି ଭିତରକୁ ଚାଲିଗଲା, ସେହି ଜୀବନଟି ଯାହାକି ପେଣ୍ଟିକଷ୍ଟ ମାଧ୍ୟମରେ ଥାଇ ଜମି ଭିତରକୁ ଚାଲିଗଲା, ତାହା ବୀଜ ମଧ୍ୟକୁ ଚାଲି ଆସିବ। ଏହି ସମସ୍ତେ ସିଧାସଳଖ ବୀଜ ମଧ୍ୟକୁ ଚାଲିଯିବେ, ତତ୍ପରେ ବାହାରି ଆସିବେ, ଯୀଶୁ ଖ୍ରୀଷ୍ଟଙ୍କର ସିଦ୍ଧ ଶରୀରକୁ ସୁଗଠିତ କରୁଥିବେ। ଠିକ୍ ସେହିପରି ଯେପରିକି ପାତକାଳରେ ସୂର୍ଯ୍ୟ ଉଦିତ ହୁଏ, ପରମେଶ୍ୱରଙ୍କ ସମ୍ବନ୍ଧରେ ଏହା ସାକ୍ଷ୍ୟ ନ ଦେବା ଯାଏ ଆପଣମାନେ ପ୍ରକୃତିକୁ ଆଦୌ ବୁଝିପାରନ୍ତି ନାହିଁ। ଜଣେ ପରମେଶ୍ୱର ଯେ ଅଛନ୍ତି ଏହାକୁ ଜାଣିବା ନିମନ୍ତେ ଆପଣମାନେ ବାଇବଲର ଆବଶ୍ୟକ କରନ୍ତି ନାହିଁ। ଏକ ଶିଶୁ ସୂର୍ଯ୍ୟ ତାହା ଏକ ଦୁର୍ବଳ ଶିଶୁ ସନ୍ତାନ ପରି ଜନ୍ମିଥାଏ, ପ୍ରାୟ ସକାଳରେ 7 ସମୟରେ ଯାଇଥାଏ ବିଦ୍ୟାଳୟର କକ୍ଷକୁ ଯିବା ପାଇଁ ଘରୁ ବାହାରି ପଡ଼େ, 10 କିମ୍ବା 11 ସମୟରେ ଏହା ବିଦ୍ୟାଳୟ ବାହାରି ଆସେ, 12 ସମୟରେ ଏହା ଆପଣଙ୍କର ପୂର୍ଣ୍ଣ ଯୌବନର ଶକ୍ତିରେ ଉପସ୍ଥିତ ହୁଏ, 3 ସମୟରେ ଏହା ବୃଦ୍ଧାବସ୍ଥାକୁ ଆଡ଼କୁ ଢଳିବାରେ ଆରମ୍ଭ କରେ, 7 କିମ୍ବା 8 6 ମଧ୍ୟାହ୍ନ 5 କିମ୍ବା 6 ଏହା ନିଜର କାନ୍ଧକୁ ନୁଆଇ ବା ଅବସ୍ଥାକୁ ଦୁର୍ବଳ ବୃଦ୍ଧାବସ୍ଥାକୁ ଚାଲି ଆସେ, ଏହା ମରିଯାଏ। ଏହା କଣ ସୂର୍ଯ୍ୟର ଶେଷାବସ୍ଥା ଅଟେ କି? ନୁହେଁ, ପରବର୍ତ୍ତୀ ସକାଳ ସମୟରେ ଏହା ପୁଣି ପୁନରୁତ୍ଥିତ ହୁଏ, ଜୀବନ ମୃତ୍ୟୁ କବର ପ୍ରାପ୍ତି ପୁନରୁତ୍ଥାନର ଅବସ୍ଥାରେ ଏହା ଅଗ୍ରସର କରେ। ବୃକ୍ଷଗୁଡ଼ିକରେ କଅଁଳି ଆସୁଥିବା ପତ୍ର ଗୁଡ଼ାକ ଦେଖନ୍ତୁ, ଏହା ଅତି ଉତ୍ତମ ଧରଣର ପତ୍ର ହୋଇ ବାହାରି ଆସେ, ଛାୟାକୁ ଉତ୍ପନ୍ନ କରେ, ଆପଣଙ୍କର ଫଳ ଗୁଡ଼ାକୁ ଉତ୍ପନ୍ନ କରେ। ତତ୍ପରେ ସର୍ବପ୍ରଥମ ବିଷୟକୁ ଆପଣମାନେ ଜାଣନ୍ତି, ଶରତ ଋତୁ ଆସିଯାଏ, ଏହାକୁ ଆଘାତ ଦିଏ, ପତ୍ର ମରିଯାଏ, ତତ୍ପରେ ମୂଳର ଅବସ୍ଥିତି ଅବସ୍ଥିତି ପର୍ଯ୍ୟନ୍ତ ଚାଲିଯାଏ, ଭୂଇ ମଧ୍ୟକୁ ପୁନର୍ବାର ପ୍ରବେଶ କରିଯାଏ। ଏହା କଣ ପତ୍ରର ପରିସମାପ୍ତି ଅବସ୍ଥା ଅଟେ କି ପରବର୍ତ୍ତୀ ବସନ୍ତ ଋତୁରେ ସାକ୍ଷ୍ୟଦାନ କରିବା ପାଇଁ ଏହା ପୁନର୍ବାର ଯଥାସମ୍ଭବ ଫେରେ। ଆରେ ଏ ବା ତାହା ତ ଅବିନାଶୀ ଜୀବନର ସ୍ଥିତି ଅଟେ। କିନ୍ତୁ ଭାଇ ଭଉଣୀ, ଆମେ ତ ଅନନ୍ତ ଜୀବନକୁ ପାଇଅଛୁ, ଆମେ ତ ସେହି ସର୍ବଶ୍ରେଷ୍ଠ ସତ୍ତାଙ୍କ ଦ୍ୱାରା ହିଁ ଅନନ୍ତ ଜୀବନକୁ ପାଇଅଛୁ, ଯିଏକି ଆସିଥିଲେ ପୁଣି ଚାଲିଯାଇଛନ୍ତି, ପୁଣି ଆମମାନଙ୍କ ପାଇଁ ଏକ ଶରୀରକୁ ପ୍ରସ୍ତୁତ କରିବା ପାଇଁ ସକ୍ଷମ ଅଟନ୍ତି। ପୁଣି ଏହିସବୁ ଅସହ୍ୟ ଯନ୍ତ୍ରଣା ଯାହାକୁ ଆମମାନେ ଅନୁଭବ କରୁ, ପୁଣି ଆପଣମାନେ ନାରୀଗଣ ଆପଣମାନେ ଯେଉଁ ଯନ୍ତ୍ରଣାକୁ ଭୋଗ କରନ୍ତି ତାହାକୁ ଦୋଷକୃତ କରାଯାଇଥିବାର ବିଷୟକୁ ଆପଣମାନେ ଅନୁଭବ କରନ୍ତି। ପୁଣି ଆପଣମାନେ ପୁରୁଷଗଣ ଯେଉଁମାନେ କି ଧର୍ମଶିକ୍ଷା ବିଦ୍ୟାଳୟ ଗୁଡ଼ିକରେ ଲାଗି ହୋଇ ରହିଥାନ୍ତି, ପୁଣି ତାହାର ଧର୍ମ ସିଦ୍ଧାନ୍ତ ଗୁଡ଼ାକରେ ଆଉ ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡ଼ାକରେ ଆସକ୍ତ ହୋଇ ରହିଥାନ୍ତି, ଆପଣମାନେ ଏପରି କହିବାକୁ ଇଚ୍ଛା କରନ୍ତି ଯେ ମୁଁ ଏହିସବୁ ଧର୍ମମତକୁ ମୁଖସ୍ଥ କରିଦେବାକୁ ଚାହେଁ, ମୁଁ ଏହାକୁ କରିବାକୁ ଚାହେଁ, ତଥାପି ଆପଣଙ୍କ ଅନ୍ତକରଣର କୌଣସି ଏକ ନିବୃତ୍ତ ସ୍ଥାନରେ କିଛିଟା ବିଶ୍ୱସ୍ତରୀୟ ଭାବନା ରହିଥାଏ। ଯେତେବେଳେ ଆପଣମାନେ ଲକ୍ଷ୍ୟ କରିଥାନ୍ତି ଯେ ଅନ୍ଧର ଚକ୍ଷୁ ଖୋଲିଅଛି, ବଧିର କଥା କହିଥାଏ, ଅନ୍ଧ ଦେଖିପାରେ, ସେହି ସକଳ ଅଦ୍ଭୁତ କର୍ମ ହୋଇଥାଏ ଯାହାକୁ ସେ ପ୍ରତିଜ୍ଞା କରିଛନ୍ତି। ବୁଝନ୍ତୁ, ବଚନ ଆପଣଙ୍କ ସମର୍ଥ ସହିତ ପ୍ରଚାରିତ ହୋଇଅଛି। ବୁଝନ୍ତୁ, ରାଜରାସ୍ତ୍ର ଜଣେ ବେଶ୍ୟା ଜଣେ ସୁନାରୀ ହୋଇ ସାରିଛି। ଦେଖନ୍ତୁ, କେହି ଜଣେ ମଦ୍ୟପ ବ୍ୟକ୍ତି ଦେହରୁ ବାହାରି ଆସିଅଛି, ଆଉ ପରମେଶ୍ୱର ଜଣେ ସାଧୁ ବ୍ୟକ୍ତି ପାଲଟି ଯାଇଛି। ଚମତ୍କାର, ଧ୍ୟାନ ଦିଅନ୍ତି ତ, ଏଠାରେ ସେଠାରେ କିଛି ଏକ ବିଶେଷ ବିଷୟ ରହିଅଛି, ସେଠାରେ ଜୀବନ ଅବସ୍ଥାନ କରି ରହିଅଛି। ପୁଣି ଆପଣଙ୍କ ଚିନ୍ତା କରିବାକୁ ଆରମ୍ଭ କରନ୍ତି, ଏପରି ହୋଇପାରେ ଯେ ମୋତେ ତାହା କରିବାଟା ଉଚିତ ନଥିଲା, ତଥାପି ଏହା ଯେ କଣ ସେ କଥାକୁ ଧ୍ୟାନ ଦିଅନ୍ତୁ, ଏହା କୌଣସି ଏକ ନିଶ୍ଚିନ୍ତ ବିଷୟ ଅଟେ। ଆପଣଙ୍କ ଶରୀରର କିଛିଟା ବିଷୟକୁ ପାଇବା ପାଇଁ କ୍ଷୁଧିତ ଅଟେ, ପୁଣି ପରିଚୟକୁ ଚାଲିଆସେ, ତଥାପି ପରମେଶ୍ୱର ଭିଟାମିନ ଗୁଡାକୁ ହାସଲ କରିଛନ୍ତି, ସେହି ଶରୀରର ସମସ୍ତ ଅଂଶ ପାଇଁ ତାକୁ ହାସଲ କରି ରଖିଛନ୍ତି। ପରମେଶ୍ୱରଙ୍କ ଅତି ନିକଟବର୍ତ୍ତୀ ସ୍ଥାନରେ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯୀଶୁ ଯାଇଛନ୍ତି। ଆଜ୍ଞା ହଁ, ଏକ ଛୋଟ ବୀଜାଣୁ ପରମେଶ୍ୱରଙ୍କ ପୁତ୍ର, ପରମେଶ୍ୱର ଜଣେ ଶିଶୁପୁତ୍ର କିମ୍ବା କନ୍ୟା କରିବା ପାଇଁ ସେ ଯାଇଛନ୍ତି। ଯୀଶୁ କେବଳ ଗୋଟିଏ ବିଷୟ ପାଇଁ ଆବଶ୍ୟକ ଲୋଡ଼ିଥିଲେ, ପିତାଙ୍କ ନିକଟରେ ପ୍ରାର୍ଥନା କରିବା ସମୟରେ କେବଳ ଗୋଟିଏ ମାତ୍ର ବିଷୟକୁ କହିଥିଲେ, ତାହା ଯେ କ'ଣ ଥିଲା ସେ କଥାକୁ ଆପଣମାନେ ଜାଣନ୍ତି କି? ଗୋଟିଏ ମାତ୍ର ବିଷୟ, ଏହି ଜଗତରେ ତାଙ୍କର ସବୁକିଛି ବଳିଦାନର କାର୍ଯ୍ୟ ଯାହାକୁ ସେ କରିଥିଲେ, ସେହି ଜୀବନ ଯାହାକୁ ସେ ବିତାଇଥିଲେ, ସେହି ମାର୍ଗ ଜହିରେ ସେ ଚାଲିଥିଲେ, ତହି ମଧ୍ୟରେ ସେ କେବଳ ଗୋଟିଏ ମାତ୍ର ବିଷୟ ନିବେଦନ କରିଥିଲେ, ଅର୍ଥାତ୍ ଯେଉଁଠାରେ ମୁଁ ଥାଏ ସେମାନେ ମଧ୍ୟ ସେଠାରେ ରହନ୍ତୁ। ସେ ତ ଆମମାନଙ୍କର ସହଭାଗିତାକୁ ନିବେଦନ କରିଥିଲେ, ପ୍ରାର୍ଥନାରେ ପିତାଙ୍କଠାରେ ସେ ଗୋଟିଏ ମାତ୍ର ବିଷୟକୁ ସେ ପିତାଙ୍କଠାରେ ନିବେଦନ କରିଥିଲେ, ଆପଣଙ୍କର ସଦାସର୍ବଦା ସଙ୍ଗକୁ ସେ ଲଢ଼ିଥିଲେ। ଆପଣମାନେ ଏ ବିଷୟକୁ ଯଦି ପାଠ କରିବାକୁ ଚାହାନ୍ତି ତେବେ ତାହା ଯୋହନ 17 24 ପଦ ରହିଛି। ତେବେ ଆମେ କେତେ ଅଧିକ ରୂପେ ତାଙ୍କର ଆବଶ୍ୟକତା ଲଢ଼ିବା ଉଚିତ ଯଦି ସେ ଇଚ୍ଛା କରିଥିଲେ। ବର୍ତ୍ତମାନ ଶୁଣନ୍ତୁ, ଆପଣ ଯଦି ପ୍ରକୃତରେ ପରମେଶ୍ୱରଙ୍କ ଆତ୍ମାରେ ଜାତ ହୋଇଥାନ୍ତି ତାହା ହିଁ ଆପଣଙ୍କ ପାଇଁ ସବୁକିଛି ବିଷୟ ଅଟେ। ବୁଝନ୍ତି ତ, ଏହା ତ ସମସ୍ତ ନିୟମ କାନୁନରେ ଭରପୁର ଥିବା ଏକ ପୁସ୍ତକ ନୁହେଁ। ଆପଣମାନେ ତ କୌଣସି ପ୍ରକାରର ବିଧି ବିଧାନରେ, ନିୟମ ବ୍ୟବସ୍ଥାରେ କିମ୍ବା ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡ଼ିକରେ ଜୀବନଯାପନ କରନ୍ତି ନାହିଁ। ଆପଣ ତ ପରମେଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ପୁଣି ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଜୀବିତ ରହନ୍ତି। ଏହାକୁ ମୁଁ ଅନେକ ଥର କହିଅଛି, ଜଣେ ପ୍ରଚାରକ ହୋଇଥିବାରୁ ମୁଁ ବିଦେଶୀ ରାଷ୍ଟ୍ରଗୁଡ଼ାକୁ ଯିବା ଆସିବା କରିଥାଏ। କିପରି ହୋଇଥାନ୍ତା ଯଦି ମୁଁ ନିଜର ପତ୍ନୀଙ୍କୁ, ମୋର ସନ୍ତାନ ସନ୍ତତିଙ୍କୁ ଏଥିରେ ଅବସର ଅଗ୍ରସର କରାଇଥାନ୍ତି। ବର୍ତ୍ତମାନ ସାନ ପିଲାପିଲି ଗଣ, ଏଆଡ଼କୁ ଧ୍ୟାନ ଦିଅ, ଏଆଡ଼କୁ ଶ୍ରବଣ କର, ଶ୍ରୀମତୀ ବ୍ରହ୍ମ ଏଆଡ଼େ ଶ୍ରବଣ କର, ମୁଁ ତୁମର ସ୍ୱାମୀ ଅଟେ, ମୁଁ ଘରୁ ଚାଲିଯିବା ପରେ ତୁମର ଅନ୍ୟ କୌଣସି ଦ୍ୱିତୀୟ ସ୍ୱାମୀ ଆଦୌ ହେବା ଉଚିତ ନୁହେଁ। ଯଦି ତୁମେ ସେପରି କିଛି କର୍ମ କର ତେବେ ମୁଁ ତୁମକୁ ଅଖାଦେଇ କରିବି ଯେତେବେଳେ ମୁଁ ଗୃହକୁ ଫେରି ଆସିବି। ଆରେ ବା ଚମତ୍କାର, ବୁଝନ୍ତି ତ, ମୋର ପାଦକୁ ଜୋରରେ ବାଡ଼େଇ ମୁଁ କହିଥାଏ, ସନ୍ତାନଗଣ ମୁଁ ଯେ କ'ଣ କହେ ତାକୁ ଶୁଣ କି? ହଁ ବାପା, ହଁ ଶୁଣୁ, କୌଣସି ଗୋଟିଏ ଅଧମତର ବିଷୟକୁ ତୁମମାନେ ମୋ ବିଷୟରେ ଶୁଣିଥାଉ କି? ବୁଝ କି, ବୁଝ କି, ତା ଗୋଟିଏ ଗୃହ ହୋଇଥାଉ ହୋଇଥାଉ କଦାପି ତିଷ୍ଠି ହୋଇ ରହିବ ନାହିଁ। ପୁଣି କ'ଣ ହୁଅନ୍ତା ଯଦି ପତ୍ନୀ ଏପରି କହନ୍ତେ, ଆଉ ମହାଶୟ ବର୍ତ୍ତମାନ ଆପଣ ଯାତ୍ରାର ମଧ୍ୟରେ ପଦାର୍ପଣ କରୁଛନ୍ତି ନା? ମୁଁ ଆପଣଙ୍କୁ କିଛିଟା କଥା କହିବାକୁ ଚାହେଁ। ବ୍ରହ୍ମ ମହାଶୟ, ମୁଁ ତୁମର କାନୁନ ବ୍ୟବସ୍ଥାର ଅନ୍ତର୍ଗତ ବିବାହିତା ପତ୍ନୀ ଅଟେ। ତୁମେ ଯେତେବେଳେ କୌଣସି ସ୍ଥାନକୁ ଯାଅ ନା କାହିଁକି ତୁମର କୌଣସି ଯୁବତୀ ବାନ୍ଧବୀ ହେବା ଉଚିତ ନୁହେଁ। ବର୍ତ୍ତମାନ ସେପରି ଧରଣର ଏକ ପରିବାର ଏକ ଯୋଗ୍ୟ ଗୃହ ହେବ ନାହିଁ, ବର୍ତ୍ତମାନ ତାହା କୌଣସି ଏକ ବିଶେଷ ଧରଣର ବିଷୟ ହେବ। ଆମମାନେ ତାହାକୁ କରିନଥାଉ। ମୁଁ ତାଙ୍କୁ ସ୍ନେହ କରେ, ପୁଣି ସେ ମୋତେ ସ୍ନେହ କରନ୍ତି। ମୁଁ ଯେ ବାହାରକୁ ଯାଉଅଛି, ଯେତେବେଳେ ସେ ଏହାକୁ ଜାଣନ୍ତି, ସେ ଏକଥାକୁ ବୁଝନ୍ତି ଯେ ମୋତେ ଯିବା ପାଇଁ ପ୍ରଭୁ ଆହ୍ୱାନ ଅନୁମତି ନ ଦେବା ପର୍ଯ୍ୟନ୍ତ ମୁଁ ଯାଏ ନାହିଁ। ଆମମାନେ ସମସ୍ତେ ପକ୍କାପରେ ଆଣ୍ଠୋଇ ପଡୁ, ପୁଣି ପିଲାମାନଙ୍କୁ ଚାରିପାଖକୁ ଘେରାଇ ରଖୁ, ଆମମାନେ ପ୍ରାର୍ଥନା କରୁ। ମୁଁ କହିଥାଏ, ପ୍ରାର୍ଥନା କରେ, ପ୍ରେମମୟ ଈଶ୍ୱର ମୋର ସାଧାରଣ ଧରଣର ଜୀବନ ସାଥୀଙ୍କର ପୁଣି ମୋ ପିଲାମାନଙ୍କର ଯତ୍ନ ନିଅନ୍ତୁ। ସେମାନେ କହନ୍ତି, ହେ ପରମେଶ୍ୱର ମୋର ପିତା, ଯେତେବେଳେ ବାହାରକୁ ଯାଇଥାନ୍ତି ଆମେ ଏକଲା ରହିଯାଉ, ସେତେବେଳେ ପିତାଙ୍କର ଯତ୍ନ ଆମର ଯତ୍ନ ନିଅନ୍ତୁ, ଆଉ ତତ୍ପରମାନେ ଯେତେବେଳେ ପରସ୍ପର ଠାରୁ ଦୂରେଇ ଯାଉ। ସେଠାରେ ଥିବା ସମୟରେ ଯଦି ମୁଁ କିଛିଟା ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ କରେ, ତେବେ କଣ ହୁଅନ୍ତା ଯଦି ମୁଁ କୌଣସି ଅଧମତର କାର୍ଯ୍ୟକୁ କରେ ଅବା କୌଣସି ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ କରେ, ଆଉ ମୁଁ ଫେରି ଆସେ, ତତ୍ପରେ ମୋର ସେହି ସରଳ ପତ୍ନୀଙ୍କ ପାଖକୁ ଯାଏ, ଆଉ ତାଙ୍କ ପାଖରେ ଠିଆ ହୋଇପଡେ, ପୁଣି ତାଙ୍କର ଲୋକଟାକୁ ଚର୍ମକୁ ମୁଁ ଦେଖେ, ଆଉ ତାଙ୍କର କେଶକୁ ଧୂସର ବର୍ଣ୍ଣ ହୋଇଥିବାର ଅବସ୍ଥାକୁ ଦେଖେ। ମୁଁ ତାଙ୍କ ପାଖକୁ ଚାଲିଯାଏ, ପୁଣି କହେ, ହେ ପ୍ରିୟେ, ମୁଁ ତୁମକୁ କିଛିଟା କଥା କହିବାକୁ ଚାହେଁ। ମୁଁ ଯେ ତୁମକୁ ପ୍ରେମ କରେ ସେ କଥା ତୁମକୁ ଜଣା, ବିଲ ନିଶ୍ଚୟ ତୁମେ ଯେ ମୋତେ ପ୍ରେମ କର ତାହା ମୋତେ ଜଣା। ମୁଁ ଯେ କଣ କଲି ସେ କଥାଟିକୁ ମୁଁ ଆପଣମାନଙ୍କୁ କହେ। କେତେକ ବାଳିକାଙ୍କୁ ମୋ ଘରକୁ ନେଇଗଲି, ମୁଁ ଏପରି କହେ, ସେଥିପାଇଁ ତୁମେ ମୋତେ କ୍ଷମା ଦେବ କି? ସେ ଯେ କହିଦେବେ ମୁଁ ଏପରି ବିଶ୍ୱାସ କରେ, ମୁଁ ପ୍ରକୃତରେ ସେପରି କରେ। ମାତ୍ର ମୁଁ ତାହାକୁ କରିବି କି? ସେଟା ଠିଆ ହୋଇ ମୁଁ ଯେତେବେଳେ ଦେଖେ ସେହି ସବୁ କେଶକୁ ଧୂସର ବର୍ଣ୍ଣରେ ବଦଳି ଯାଉଥିବା ଦେଖେ, ପୁଣି ସେ ଯେ ମୋର ଆଉ ସର୍ବସାଧାରଣ ଜନତାଙ୍କ ମଧ୍ୟରେ ଠିଆ ହୋଇଛନ୍ତି ବୋଲି, ପୁଣି ସେ ଯେ କିପରି ଜଣେ ପ୍ରକୃତ ପତ୍ନୀ ରୂପେ ପରିଚିତ ହୋଇଛନ୍ତି ସେ କଥାକୁ ମୁଁ ବୁଝିଥାଏ। ମୁଁ କଣ ସେପରି ଧରଣର କର୍ମକୁ କରିପାରନ୍ତି କି? ତାଙ୍କୁ ଆଘାତ ଦେବା ପରିବର୍ତ୍ତେ ମୋତେ ମୋର ମରିଯିବାଟା ଶ୍ରେୟସ୍କର ହେବ, ମୁଁ କରିବି। ପୁଣି ତାହା ମୋର ପତ୍ନୀଙ୍କ ପ୍ରତି ମୋର ତାହା ଜାଗତିକ ପ୍ରେମ ଅଟେ, ପରମେଶ୍ୱର ପ୍ରତି ମୋର ଐଶ୍ୱରିକ ପ୍ରେମଟି କେତେ ଗଭୀରତର ନ ହେବ। ତାଙ୍କୁ ଆଘାତ ଦେଲା ପରି କୌଣସି ଜଘନ୍ୟ କର୍ମକୁ ମୁଁ ଆଦୌ କରିବି ନାହିଁ, ନିଶ୍ଚିତ ରୂପେ ନୁହେଁ। ମୁଁ ତାଙ୍କୁ ସ୍ନେହ କରେ, ମୁଁ ଯାହା କିଛି କର୍ମକୁ କରେ ବୋଲି ସେ ଇଚ୍ଛା କରନ୍ତି ସେହି ସବୁ କର୍ମକୁ ମୁଁ କରିବି। ଜଗତରେ କଣ କହିଥାଏ ସେଥିରେ କିଛି ହେଲେ ଯାଏ ସେ ନାହିଁ, ତଥାପି ସେ ଯାହା କିଛି କହିଥିଲେ ସେସବୁ ବାକ୍ୟ ସହିତ ମୁଁ ସହମତ ରକ୍ଷା କରିବି। ସେମାନେ ଏହାକୁ ବିଶ୍ୱାସ କରିବାକୁ ଯାଉଛନ୍ତି ନାହାନ୍ତି, କୌଣସି ପ୍ରକାରେ ସେମାନେ କରିବାକୁ ଯାଉ ନାହାନ୍ତି, ତଥାପି ମୋର କରିବା ପାଇଁ ସେ ଯାହା କିଛି ବାକ୍ୟ କହିଥିଲେ ସେସବୁ ଯେ କଣ ତାହାକୁ ମୁଁ ଜାଣିବାକୁ ଚାହେଁ। ପୁଣି କୌଣସି ବାକ୍ୟରେ ଯଦି ମୁଁ ଅଭାବ ଦେଖେ, ମୋ ଠାରେ ଦେଖେ, ତେବେ ମୋତେ ତାହା ଦେବାକୁ ମୁଁ ତାଙ୍କଠାରେ ଇଚ୍ଛା ପ୍ରକାଶ କରେ, ତାଙ୍କ ପାଇଁ ଜୀବିତ ରହିବାକୁ ଚାହେଁ, ଜଗତରୁ ଆମମାନଙ୍କୁ ଦୂରେଇ ରଖିବାକୁ ଚାହେଁ। ଏଠାରେ ରହିଥିବା ଏହି ଜାଗତିକ ବୟୋବୃଦ୍ଧ ଶରୀରଟି ଏହାକୁ ହାସଲ କରିସାରିଅଛି। ମୋତେ ଆପଣମାନଙ୍କୁ ଏହା କହିବାକୁ ଦିଅନ୍ତୁ, ଏହି ଜାଗତିକ ଶରୀରଟି ଯାହା ପାଇଁ ଆପଣମାନେ ଏତେ ଚିନ୍ତା କରନ୍ତି, ଯାହିଁପାଇଁ ଆପଣମାନେ ହଲିଉଡ ପରି ଦେଖାଇବାକୁ ଏହାକୁ ତାହାର ଢଙ୍ଗରେ ସଜାଇ ରଖନ୍ତି, ଆପଣ ତ ଏହାର ଅତି ନିକଟରେ ଅବସ୍ଥାନ କରନ୍ତି, ଏହା ତ ବହୁଦିନ ଧରି ଆପଣଙ୍କର ସ୍ଥିତିରେ ରହିବ ନାହିଁ। ଆପଣମାନେ ମନେ ରଖନ୍ତୁ, ଆପଣମାନେ ଭାବବାଣୀକୁ ଶୁଣୁଛନ୍ତି, ବୁଝନ୍ତୁ, ତାହାକୁ ପ୍ରଭୁ ମୋତେ ଦେଇଛନ୍ତି, ଏହା ତ ପ୍ରସାଦ ତଳକୁ ଯାଉଅଛି। ଆଜ୍ଞା ହଁ, ଧ୍ୟାନ ଦିଅନ୍ତୁ, ଆପଣମାନେ କେବଳ ଲକ୍ଷ୍ୟ କରି ରହନ୍ତୁ, ଏହା ଘଟିବ, ଆପଣ କେବଳ ଲକ୍ଷ୍ୟ କରି ରହନ୍ତୁ। ପୁଣି ଏହା ତ ମୋତେ କୌଣସି ପ୍ରକାରେ ଭୁଲ କଥାକୁ ଆଦୌ କହିନଥିଲେ, ଅଧ୍ୟାବଧି ସେପରି କହିଲେ ନାହିଁ। ଯେ କେହି ବ୍ୟକ୍ତି ସେପରି କିଛି କଥାକୁ କହିବାକୁ ଚାହାନ୍ତି, ସେପରି ଧରଣର ଯେକୌଣସି ବ୍ୟକ୍ତିଙ୍କ ପାଖକୁ ମୁଁ ଏହାକୁ ଘେରିଯିବି, ତେବେ ପୁଣି କେଉଁଠାରେ ସେ କଥାକୁ ମୁଁ ଜାଣେ ନାହିଁ। ମାତ୍ର ମୁଁ ତ ନିରୂପିତ ହୋଇସାରିଅଛି, ଏହାରି ଉପରେ ବିଚାର ଝୁଲି ରହିଛି, ଏହା ପାଇଁ ଉଦ୍ଧାରର କୌଣସି ପନ୍ଥା ନାହିଁ, ଏହା ଶେଷ ହୋଇସାରିଛି, ବୁଝନ୍ତି ତ? ବର୍ତ୍ତମାନ ଏହାକୁ ଧ୍ୟାନ ଦିଅନ୍ତୁ, ତାଙ୍କ ନିମନ୍ତେ ବଞ୍ଚନ୍ତୁ, ଜଗତରୁ ଆମମାନଙ୍କୁ ଦୂରେଇ ରଖିବାକୁ ଯତ୍ନଶୀଳ ହେଉ। ଏତେବେଳେ ଧ୍ୟାନ ଦିଅନ୍ତୁ, ଆପଣମାନେ ମଧ୍ୟରୁ କେତେକ ଭଗ୍ନୀ ଆପଣମାନେ ଦୂରଦର୍ଶନର କାର୍ଯ୍ୟକ୍ରମ ଦେଖନ୍ତି, ପୁଣି ଆପଣମାନେ ଏ ଆଡ଼କୁ ଆସନ୍ତି, ପୁଣି ଆପଣମାନେ ଚାହାନ୍ତି, ଆପଣମାନେ ଯୁବତୀ ନାରୀଗଣ ତାହାକୁ ଇଚ୍ଛା କରନ୍ତି, ଆପଣମାନେ ଯୁବତୀଗଣ ଅଟନ୍ତି ସେ କଥାକୁ ମୁଁ ଜାଣେ, କିନ୍ତୁ ଆପଣମାନେ ଖ୍ରୀଷ୍ଟିଆନଗଣ ଅଟନ୍ତି, ଧ୍ୟାନ ଦିଅନ୍ତି ତ? ଆପଣମାନେ ତ ଭିନ୍ନ ଧରଣର ଯୁବତୀଗଣ ଅଟନ୍ତି, ଜଗତ ପରି ହେବାକୁ ଆପଣମାନେ କଦାପି ଚାହାନ୍ତି ନାହିଁ, ଆପଣମାନେ ତ ଜଗତକୁ ସ୍ନେହ କରନ୍ତି। ଏହା ତ କେବଳ ଆପଣମାନଙ୍କ ପରି ଯୁବକ ଯୁବତୀମାନଙ୍କ ପାଇଁ ନୁହେଁ, ଆପଣମାନଙ୍କ ପରି କେତେକ ବୃଦ୍ଧ ବୃଦ୍ଧଙ୍କ ପାଇଁ ମଧ୍ୟ ବକ୍ତବ୍ୟ ଅଟେ। ବୁଝନ୍ତି କି? ଆଚ୍ଛା, ତେବେ ତାହାକୁ କିଏ କରିଥାଏ? ଧ୍ୟାନ ଦିଅନ୍ତି ତ, ଆପଣମାନେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଦେଖନ୍ତି, ଆପଣମାନେ ଦୋକାନକୁ ଯାଆନ୍ତି, ପୁଣି ସେ ଘୃଣିତ ପୋଷାକ ଗୁଡାକୁ ଯାହାକୁ ନାରୀଗଣ ପିନ୍ଧନ୍ତି, ସେଇ ଛୋଟ କାଟ ଅଧିକ ବସ୍ତ୍ରକୁ ଆପଣମାନେ ଦେଖନ୍ତି। ବିଚାର ଦିନରେ କଣ ଯେ ଘଟିବାକୁ ଯାଉଅଛି ସେ କଥାକୁ ଆପଣମାନେ ଜାଣନ୍ତି କି? ଏପରି ହୋଇପାରେ ଯେ ହୋଇପାରିଲା ଭଳି ଆପଣମାନେ ନିଜ ନିଜର ସ୍ୱାମୀଙ୍କ ପ୍ରତି ପବିତ୍ର ଥାଇପାରନ୍ତି, ତଥାପି ବିଚାର ଦିନରେ ଆପଣମାନେ କରିଥିବା ବ୍ୟଭିଚାର ଜନିତ କର୍ମ ପାଇ ଉତ୍ତର ଦେବାକୁ ଯାଉଛନ୍ତି। ଯୀଶୁ କହିଲେ, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି, କିଏ ତେବେ ଦୋଷୀ ଅଟେ? ଆପଣମାନେ ବୁଝନ୍ତି ତ, ସେହି ଅଧିକ ବସ୍ତ୍ର ଗୁଡାକର ସହିତ ପୁଣି ନିକର ପଡି ଛୋଟ ଛୋଟ ବସ୍ତ୍ର ଗୁଡାକ ସହିତ ଆପଣ ନିଜକୁ ପ୍ରଦର୍ଶନ କରିଥିଲେ। କେତେକ ନାରୀ କିଛି ଦିନ ତଳେ ମୋତେ କହିଥିଲେ, ଭାଇ ବ୍ରହ୍ମ, ମୁଁ ସେହି ଅଦୀର୍ଘ ବସ୍ତ୍ରଗୁଡ଼ାକ ପିନ୍ଧେ ନାହିଁ, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଆମମାନେ ସ୍ଲାକ୍ ଗୁଡାକ ପିନ୍ଧୁ। ମୁଁ କହିଥିଲି, ତାହା ତ ଜଘନ୍ୟ ଅଟେ, ତାହା ଜଘନ୍ୟ ପରିଧାନ ଅଟେ, ତାହା ସତ୍ୟକଥା ଅଟେ। ଜଣେ ମହିଳାଙ୍କ ପାଇଁ ବହୁତ କଷ୍ଟକର ସୁଦ୍ଧା ଆପଣମାନେ ଉଚିତ ବସ୍ତ୍ରଟିଏ କିଣିପାରନ୍ତି ନାହିଁ। ସେ କହିଥିଲେ, କେହି ନାରୀ କହିଥିଲେ ଭଲ କଥା, ଆପଣ ସତ୍ୟ କଥାଟେ କହିଲେ, ଆପଣ କରିପାରନ୍ତି ନାହିଁ, ଆପଣ ଏହାକୁ କିଣିପାରନ୍ତି ନାହିଁ। କିନ୍ତୁ ସେମାନେ ଅଦ୍ୟାବଧି ପୋଷାକ ପତ୍ର ବିକ୍ରୟ କରନ୍ତି, ପୁଣି ସିଲେଇ ମେସିନ ଗୁଡାକର ଅଧିକାରୀ ଅଟନ୍ତି, ବୁଝନ୍ତି ତ? ତେଣୁ ସେପରି ସ୍ଥଳେ କ୍ଷମା କରିବାର କୌଣସି ଯୁକ୍ତି ନାହିଁ, ଆଦୌ ନାହିଁ, ବୁଝନ୍ତି ତ? ଲକ୍ଷ୍ୟ କରନ୍ତି ତ, ଏହା ସେପ୍ରକାର କଥାକୁ ପରିଚିତ କରିବାକୁ ଯାଏ, ହେ ଭଉଣୀ, ମୁଁ ତୁମର ଜଣେ ଭାଇ ଅଟେ, ପୁଣି ଖ୍ରୀଷ୍ଟଙ୍କ ପାଇଁ ମୁଁ ତାଙ୍କର ଜଣେ ସେବକ ଅଟେ। ସୁତରାଂ ଆଜିର ରାତ୍ରିବେଳା ମୁଁ ଏଠାରେ ଯାହା କିଛି ବିଷୟକୁ କହିବାକୁ ଚାହେଁ, ତାହା ହିଁ ବିଚାର ସିଂହାସନ ନିକଟରେ ଉତ୍ତର ଦେବାକୁ ଯାଉଅଛି। ଧ୍ୟାନ ଦିଅନ୍ତି ତ, ବ୍ୟଭିଚାର କର୍ମର ଦୋଷ ପାଇଁ ଆପଣ ସେଠାରେ ଉପସ୍ଥିତ ହେବାକୁ ଯାଉଛନ୍ତି, କାରଣ ପରମେଶ୍ୱରଙ୍କର ସେହି ପ୍ରେମଟି ଆପଣଙ୍କ ହୃଦୟରେ ଏକ ଅଭାବନୀୟ ସ୍ଥିତିକୁ ପରିଚିତ କରାଇଅଛି। ତଥାପି ଆପଣ ଉପାସନାଳୟକୁ ଯାଆନ୍ତି, ହୋଇପାରେ ଆପଣ ଅଦ୍ୟାବଧି ଆତ୍ମାରେ ଆସିଥାଇ ପାରନ୍ତି, ଆପଣ ଅଦ୍ୟାବଧି ବିଭିନ୍ନ ପରଭାଷରେ କଥାବାର୍ତ୍ତା କରୁଥାଇ ପାରନ୍ତି, ପୁଣି ସେହି ସବୁ ବିଷୟ ଖୁବ୍ ଭଲ ଆଚରଣ ଅଟେ, ତଥାପି ଏହା ତ ଅଦ୍ୟାବଧି ତାହା ନୁହେଁ, ଆଜ୍ଞା ଆଦୌ ନୁହେଁ। ମନେ ରଖନ୍ତୁ, ବାଇବେଲ ଏପରି କହିଅଛି, ଯୁଗାନ୍ତ ଦିନମାନଙ୍କରେ ଭଣ୍ଡ ଖ୍ରୀଷ୍ଟ ଗୁଡାକ ଆଗମନ କରିବେ, ଭଣ୍ଡ ଯୀଶୁମାନେ ଏପରି ନୁହେଁ, ସେଥିପାଇଁ ସେମାନେ କୌଣସି ରୂପେ ସହନଶୀଳ ହୋଇ ସୁସ୍ଥିର ଭାବରେ ଠିଆ ହୋଇପାରନ୍ତି ନାହିଁ। ମାତ୍ର ଭଣ୍ଡ ଖ୍ରୀଷ୍ଟଗଣ, ଭଣ୍ଡ ଅଭିଷିକ୍ତ ବ୍ୟକ୍ତିଗଣ, ସେମାନେ ତ ଆତ୍ମାରେ ନିହାତି ପକ୍ଷେ ଅଭିଷିକ୍ତ ହୋଇ ରହିଥାନ୍ତି, ପବିତ୍ର ଆତ୍ମାରେ ଭରପୁର ହୋଇ ରହିଥାନ୍ତି, ତଥାପି ଭଣ୍ଡ ଅଟନ୍ତି, ବୁଝନ୍ତି ତ? ସେଇଠାରେ ଦୁଇଟି ଅଭିଷେକ ରହିଅଛି, ଆପଣମାନଙ୍କ ମଧ୍ୟରେ ସେଇଠାରେ ତିନୋଟି ପ୍ରକାର ବ୍ୟକ୍ତି ରହିଛନ୍ତି। ବାହାର ପାଖରେ ପାଖର ବ୍ୟକ୍ତିଟି ଶରୀର ଅଟେ, ଆପଣମାନେ ପାଞ୍ଚଟି ଇନ୍ଦ୍ରିୟକୁ ତହିଁରେ ଫସଲ କରିଛନ୍ତି, ଯଦ୍ୱାରା ଆପଣ ନିଜର ଶରୀରଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି, ଭିତର ପାଖରେ ଆତ୍ମାଟି ଅଛନ୍ତି, ସେହିଠାରେ ପାଞ୍ଚଟି ଇନ୍ଦ୍ରିୟ ସେପରି ସ୍ଥଳ ରହିଛି, ପ୍ରେମ, ପୁଣି ବିଚାର ବୁଦ୍ଧି, ପୁଣି ସେପ୍ରକାର ଧରଣର ଆହୁରି ଅନେକ, ଯାହାଦ୍ୱାରା ଆପଣ ସମ୍ପର୍କ ସ୍ଥାପନ କରନ୍ତି। ତଥାପି ସେହି ସବୁର ଭିତରେ ପାଖରେ ଏକ ପ୍ରାଣ ଅବସ୍ଥାନ ରହିଅଛି। ମନେ ରଖିଥାନ୍ତୁ, ବୃଷ୍ଟିଜଳ ଧାର୍ମିକ ଓ ଅଧାର୍ମିକ ଉଭୟଙ୍କ ଉପରେ ପଡ଼େ, ସେହି ସମାନ ବୃଷ୍ଟିଜଳ ଯାହାକି ଗହମର ଏକ ବୀଜକୁ ବୃଦ୍ଧି କରିବାରେ ସାହାଯ୍ୟ କରେ, ଏକ ବାଳକକୁ ମଧ୍ୟ ବଢ଼ିବାରେ ସାହାଯ୍ୟ କରେ, ବୁଝନ୍ତି ତ? ଏହା କଣ ଅଟେ? ସେହି ବୀଜର ମଧ୍ୟଭାଗରେ ତାହାରି ଚରିତ୍ର ଗୁପ୍ତ ହୋଇଥାଏ, ପୁଣି ସେହି ସ୍ୱଭାବଟି ପ୍ରକାଶ ହୁଏ, ସ୍ୱୟଂ ପରିଚୟକୁ ଆସେ। ସେହି ଏକ ପ୍ରକାରର ଜମିରେ ଏହା ବଢ଼ିପାରେ, ବାଳୁଙ୍ଗା ସହିତ ସେହି ସମାନ ଜମି ରହିଥାଏ, ବାଳୁଙ୍ଗା ଆଉ ଗହମ ଏକତ୍ରିତ ରୂପେ ରହିଥାନ୍ତି, ଠିକ୍ ସମାନ ରୂପେ ଯଥାସମ୍ଭବ ଜୟଧ୍ୱନି କରିଥାନ୍ତି, ତାହାର ମସ୍ତକ ତଳକୁ ଅବନତ ହୋଇ ରହିଥାଏ, ଏହା ଜଳପାନ କରିବାକୁ ତୁଷାତର ହୋଇଥାଏ, ବର୍ଷା ଯେତେବେଳେ ବର୍ଷେ ସେତେବେଳେ ଗହମଟିଏ ଯେତେ ଜୋରରେ ଚିତ୍କାର କରି ପ୍ରଫୁଲ୍ଲିତ ହୁଏ, ବାଳୁଙ୍ଗା ମଧ୍ୟ ଠିକ୍ ସେତିକିଟା ଜୋରରେ ଚିତ୍କାର କରି ଉଲ୍ଲସିତ ହୁଏ, ମାତ୍ର ସେମାନଙ୍କ ଫଳ ଦ୍ୱାରା ତୁମେ ସେମାନଙ୍କୁ ଅବଶ୍ୟ ଚିହ୍ନିବ। ହେ ଖ୍ରୀଷ୍ଟିଆନ ଗଣ, ଏପରି ହୋଇପାରେ ଯେ ମୁଁ ତୁମମାନଙ୍କୁ ସମ୍ଭବତଃ ପୁନର୍ବାର ଭେଟି ନ ପାରେ। ବୁଝନ୍ତୁ, ମୁଁ ଏଠାକୁ ପ୍ରଥମେ ଆସିଥିବା ସମୟରୁ ଏହା ବହୁ ବର୍ଷ ବିତି ସାରିଛି, ହୋଇପାରେ ତୁମମାନଙ୍କୁ ଆଉ ଭେଟି ନ ପାରେ। ପରମେଶ୍ୱର ବଚନ ସହିତ ସମସ୍ତରେ ରହନ୍ତୁ, ଦର୍ପଣ ପ୍ରତି ଦୃଷ୍ଟି ଲଗାଇ ରହିଥାନ୍ତୁ। ଏକଦା ଏକ ଛୋଟ ବାଳକର ନାୟକ ଗ୍ରାମୀଣ ଅଞ୍ଚଳରେ ରହୁଥିଲା, ତଥାପି ଦର୍ପଣଟିଏ ଦେଖିନଥିଲା, ସେ ନିଜର ମାଉସୀ ଘର ଆସିଥିଲା, ସେ ପାହାଚ ଗୁଡାକରେ ଚଢ଼ିବାକୁ ଲାଗିଲା, ସେ ଦର୍ପଣଟି ଦେଖିଲା, ପୁଣି ସେ ଐନାର ପ୍ରତିଛାୟାରେ ଏକ ଛୋଟ ବାଳକ ଦେଖିଲା, ସେ ଉପରକୁ ଚଢ଼ିବା ଲାଗିଲା, ପୁଣି ଉପରକୁ ଚାହିଁ ଦେଖୁଥିଲା, ଆଉ ସେ ହାତ ହଲାଇବା ଲାଗିଲା, ପୁଣି ପ୍ରତିଛାୟାରେ ସେ ଛୋଟ ବାଳକଟି ମଧ୍ୟ ହାତ ହଲାଇଲା, ଆଉ ସେ ଏକ ଲୟରେ ଦେଖିବାରେ ଲାଗିଲା, ସେ ଏକ ଦର୍ପଣ ମଧ୍ୟରେ ନିଜର ପ୍ରତିଛାୟାକୁ କଦାପି ଦେଖିନଥିଲା। ସୁତରାଂ ସେ ଦର୍ପଣର ଅଧିକ ନିକଟ ଯେତେବେଳେ ଆସିବାକୁ ଲାଗିଲା ସେ ପଛକୁ ଯଥାଶୀଘ୍ର ବୁଲି ପଡିଲା ଆଉ କହିଲା ଏଇ ଦେଖ ମା ଏହା ତ ମୋହର ପ୍ରତିଛାୟା ଅଟେ। ପରମେଶ୍ୱରଙ୍କ ଦର୍ପଣରେ ଆପଣ କୃପକାର ଭାବେ ଦେଖା ଯାଆନ୍ତି। ଏହା ପରମେଶ୍ୱରଙ୍କ ଦ୍ୱାରା କନ୍ୟା ଅଥବା ପୁତ୍ର ପ୍ରତିବିମ୍ବକୁ ପରିଚିତ କରାଇକି କହିଲେ ଏପରି କିଛି ବିଷୟ ରହିଛି କି ଯାହା ବିଷୟରେ ଆପଣ ତାହାଙ୍କର କଥାକୁ ଶୁଣନ୍ତି ସେ ବ୍ୟକ୍ତି ଜଣଙ୍କ ଯିଏକି ଏହାଙ୍କ ବିଷୟରେ ଆପଣଙ୍କୁ କହନ୍ତି ଏହା ତାଙ୍କୁ ଆପଣଙ୍କୁ ଘୃଣା କରିବାକୁ ପ୍ରବର୍ତ୍ତାଏ କି କିମ୍ବା ସେଠାରେ ଏବେ କିଛି ଭାବନା ରହିଛି ଯାହାକି ଆପଣଙ୍କୁ କହିବା ପାଇଁ ପ୍ରେରିତ କରିଥାଏ ଯେ ସେହି ବ୍ୟକ୍ତି ଜଣଙ୍କ ଉଚିତ ଅଟନ୍ତି ଯେହେତୁ ତାହା ଧର୍ମଶାସ୍ତ୍ର ରହିଛି। ତେବେ ତ ଶରୀର ପାଇଁ ଆବଶ୍ୟକ ଥିବା ତାହା ହିଁ ଶ୍ୱେତସାର ଗୁଡାକ ଅଟେ ଯାହାକି ଶରୀର ପାଇଁ ସେଠାରେ ବ୍ୟବସ୍ଥିତ ହୋଇ ରହିଥିବା ବିଷୟ ଅଟେ। ଏପରି ଏକ ଗୃହ ଅଟେ ଯାହାକି ଅନ୍ୟ ଗୃହଟି ସୁଦ୍ଧା ଲଢିବାକୁ ଚାହୁଁଛି ଯେତେବେଳେ ଆପଣ ସେଠାରେ ପହଞ୍ଚି ଯାଆନ୍ତି ବୁଝନ୍ତି ତ ସେଇ ଏହି ଗୃହଟି ଯଦି ଆମମାନେ ଜାଗତିକ ପାତ୍ର ହେଉ। ବର୍ତ୍ତମାନ ମନେ ରଖନ୍ତୁ ଏହି ଶରୀରଟିର ପାଇଁ ଆମମାନେ ବହୁଳ ଭାବେ ଚିନ୍ତା କରିଥାଉ ଏଥିରେ ଏକାଧିକ ବସ୍ତ୍ରକୁ ପରିଧାନ କରିବା ପାଇଁ ଆମେ ବ୍ୟବହାର କରିଥାଉ ଯାହାକି ଆଦରକାରୀ ଅଦରକାରୀ ଅଟେ ପରକୁ ପରକ କରି ବଦଳାଇବାକୁ ଚାହୁଁ ପୁଣି ଏହିସବୁକୁ ବ୍ୟବହାର କରି ଚାଲୁ ଆଉ ଆରେ ବାମ ଏହା ତ ପ୍ରତ୍ୟେକ କ୍ଷେତ୍ରରେ ଲାଗୁ ଅଟେ। କେବଳ କୌଣସି ଏକ ବ୍ୟକ୍ତିଙ୍କୁ କିଛିଟା ବିଷୟକୁ ଆରମ୍ଭ କରିବାକୁ ଦିଅନ୍ତୁ ନିଜର ପାହାଚ ଗୁଡ଼ିକୁ ଆପଣ ଲାଲ ରଙ୍ଗ ରଙ୍ଗିତ କରନ୍ତୁ ପୁଣି ଧ୍ୟାନ ଦିଅନ୍ତୁ ଯେ ଜୋନିସେସ୍ ମଧ୍ୟ ସେମାନଙ୍କର ପାହାଚ ଗୁଡ଼ାକୁ ସେପରି ଲାଲ ରଙ୍ଗରେ ରଙ୍ଗାୟିତ କରନ୍ତି। ଆପଣ ଏକ ଟେବ୍ଲେଟ୍କୁ ଗୋଟିଏ ଫୋର୍ଡ ଗାଡ଼ିରେ ନିଜ ମୋଟର ଚାଳକକୁ ବଦଳାଇ ଦିଅନ୍ତୁ ପୁଣି ସେମାନେ ଏହାକୁ ଆଦୌ ସହନ କରିପାରିବେ ନାହିଁ ଏହା ତ ମେଳ କରିବା ବି ସମୟ ଅଟେ। ଆପଣ କରିବାକୁ ଦିଅନ୍ତୁ ଜଣେ ଏକ ନାରୀଙ୍କୁ ଏକ ସ୍ୱତନ୍ତ୍ର ଧରଣର ଟୋପି ଲଗାଇ ଉପାସନାଳୟକୁ ଆସିବା ପାଇଁ ଦିଅନ୍ତୁ ପୁଣି ଧ୍ୟାନ ଦେଇ ଦେଖନ୍ତୁ ଯେ ଅନ୍ୟ ସକ ନାରୀ ସେପରି ଧରଣର ଟୋପିକୁ କିଣି ଆଣିବେ ମୁଖ୍ୟତଃ ପାଳକଙ୍କର ପତ୍ନୀ କରିବେ ଦେଖନ୍ତୁ କଣ ଯେ ଘଟିଥାଏ ସେ କଥାକୁ ଲକ୍ଷ୍ୟ କରନ୍ତୁ ତାହା ହିଁ ତ ସତ୍ୟ କଥା ଅଟେ ତାହା ହିଁ ତ ପ୍ରକୃତରେ ନିରାଟ ସତ୍ୟ କଥା ଅଟେ ଏହା ତ ମେଳ ଖୁଆଇବାର ସମୟ ଅଟେ। ହେ ଭାଇ ଏହାକୁ ନିଶ୍ଚିତ ରୂପେ ମେଳ ଖୁଆଇବାର ସମୟ ହେବା ଉଚିତ ପୁଣି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେହିସବୁ ବିଷୟ ଏକ ଉଦ୍ଦେଶ୍ୟ ପାଇଁ ପ୍ରଣୀତ ଅଟେ। ମୋହର କୋର୍ଟ ଯେ ମୋର ପାଇଜାମା ସହିତ ମେଳ ଖାଉଛି କି ନାହିଁ ସେ କଥାକୁ ମୁଁ ଭୃକ୍ଷେପ କରେ ନାହିଁ ପୁଣି ମୁଁ ଏକ କଠିନ ସମୟକୁ ହାସଲ କରିଅଛି। ମୋର ପତ୍ନୀ କିମ୍ବା ମୋର ବୋହୁ କେତେବେଳେ କେମିତି ମୋତେ କହନ୍ତି ଯେ ଏହା ସହିତ ମୋତେ କେଉଁ ପ୍ରକାର ଟାଇକୁ ପିନ୍ଧିବାର ଅଛି ସେଗୁଡାକ ମେଳ ଖାଆନ୍ତି କି ନାହିଁ ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ପରମେଶ୍ୱରଙ୍କ ବାକ୍ୟ ସହିତ ମୋର ଅନୁଭୂତିକୁ ମୁଁ ମେଳ ଖୁଆଇବାକୁ ଚାହେଁ ତାହା କି ବିଷୟ ଅଟେ କାରଣ ତାହା ହିଁ ସେହି ସ୍ଥାନ ଅଟେ ଯେଉଁରେ ମୋତେ ରହିବାକୁ ଅଛି। ଜୋନିସେସଙ୍କ ସହିତ ଗୋଟିଏ କଣରେ ପଡ଼ି ରହିବାକୁ ଯେପରି ନୁହେଁ ମାତ୍ର ଦୂରବର୍ତ୍ତୀ ସ୍ଥାନରେ ସେ ମହିମାର ସ୍ଥାନରେ ବାସ କରି ରହିବା ପାଇଁ ଅଛି ଯେଉଁଠାରେ ଯୀଶୁ ଅଛନ୍ତି ସ୍ଥାନଟିଏ ପ୍ରସ୍ତୁତ କରିବାକୁ ଯାଇଛନ୍ତି ହଁ ତାହାକୁ ଆମମାନେ ଆବଶ୍ୟକ କରୁ ଆଜ୍ଞା ହଁ ଏହିସବୁରୁ ଦୂରେଇ ରହିଥାଉ। ଏଠା ସ୍ଥିତ ଏହି ପୁରାତନ ଗୃହଟି ତାହା ଯେ କଣ ସେ କଥା ଆପଣମାନେ ଜାଣନ୍ତି କି ଏହି ଶରୀରଟି ତ ଏପରି ଏକ ବସ୍ତ୍ର ପୁରାତନ ବସ୍ତ୍ର ଅଟେ ଯାହାକୁ ଆପଣମାନେ ପିନ୍ଧନ୍ତି କିପରି ଧରଣ ଏକ କୋଟ୍ ଯାହାକୁ ଆପଣ ଦିନେ ପିନ୍ଧିଥିଲେ କିନ୍ତୁ ବର୍ତ୍ତମାନ ତ ଆପଣ ତାଠାରୁ ଅଧିକ ଉତ୍ତମ ଏକ କୋଟ୍କୁ ହାସଲ କରିଛନ୍ତି ଏହାକୁ ତେଣୁ ଆପଣ ଆଉ ବ୍ୟବହାର କରନ୍ତି ନାହିଁ। ଆପଣ କଣ କରନ୍ତି ଆପଣ ଏକ ଆଲନାରେ ଏହାକୁ ଟଙ୍ଗାଇ ଦିଅନ୍ତି କାରଣ ଏକ ଅଧିକ ଉତ୍ତମ କୋର୍ଟକୁ ଆପଣ ହାସଲ କରିଛନ୍ତି ଏହା ତ ପୂର୍ବେ ଆପଣ ବ୍ୟବହାର କରୁଥିବା କୋର୍ଟ ଠାରୁ ମଧ୍ୟ ଅଧିକ ଉତ୍ତମ କୋର୍ଟ ଖଣ୍ଡେ ଅଟେ ଯାହାକି ପୁରୁଣା ହୋଇଗଲା କଣ ଏହା ତ ସେହି ବସ୍ତ୍ର ଅଟେ ଆପଣ ତ ସେହି ବସ୍ତ୍ର ଭିତର ପାଖରେ ଅଛନ୍ତି ସେହି ବସ୍ତ୍ରଟି କେବଳ କଣ କରିଅଛି ଏହା ତ ଆପଣଙ୍କର ପ୍ରତିମୂର୍ତ୍ତିକୁ ଥକାଇ ଦେଇଅଛି ବୁଝନ୍ତି ତ କିନ୍ତୁ ଆପଣ ଏହାକୁ ଆଉ ଆବଶ୍ୟକ କରନ୍ତି ନାହିଁ ଏହାକୁ ଆପଣ ଉପରେ ଟଙ୍ଗାଇ ଦେଇଛନ୍ତି ଏହା ଏକ ଫଟା ପୁରୁଣା ବସ୍ତ୍ର ଅଟେ ସେହି ପ୍ରକାରେ ଏହି ପୁରୁଣା ଶରୀରଟି ଅଟେ ଆପଣ ତ ସେହି ସ୍ୱର୍ଗୀୟ ଶରୀରର ପ୍ରତିମୂର୍ତ୍ତିକୁ ଏହା ଧାରଣ କରି ରହିଅଛି ତଥାପି ଏହା ତ ଆପଣ ନୁହନ୍ତି ସେହି ଶରୀରଟିର ଭିତରେ ଆପଣ ଅଛନ୍ତି ଆପଣ ପରମେଶ୍ୱରଙ୍କ ଆତ୍ମା ସେହି ଶରୀର ଭିତରେ ପାଖରେ ଅବସ୍ଥିତ ଅଟନ୍ତି ତାହିଁ ତ ସେହି ବିଷୟ ଅଟେ ଯାହାକି ବାହାର ମନୁଷ୍ୟତ୍ୱକୁ ଉପାଦାନ ଗୁଡ଼ିକର ଅଧୀନତ୍ୱକୁ ଚାଲି ଆସେ ଯେହେତୁ ଭିତର ପାଖର ଉପାଦାନଟି ଏହାକୁ ଆକର୍ଷଣ କରୁଅଛି ବୁଝନ୍ତୁ ପରମେଶ୍ୱରଙ୍କର ବାକ୍ୟ ସହିତ ଏହାକୁ ସମାନ୍ତରକୁ କଢାଇ ଆଣୁଅଛି ଆପଣ ଭିତର ପାଖରେ ଅଛନ୍ତି ଆପଣ ସ୍ୱୟଂରୁ ଆପଣଙ୍କର ସ୍ଥିତି ସେଥିରେ ଅଛି। ଏହି ଶରୀରଟି କେବଳ ଏକ ବସ୍ତ୍ର ଅଟେ ଆଉ କୌଣସି ଏକ ଦିନ ଏହା ସହିତ ଆପଣ କଣ କରିବେ ଆପଣ କଣ କରିଥିଲେ ଯେହେତୁ ସେହି କିଛି କ୍ଷଣ ପାଇଁ ଆପଣ ତ କେବଳ ମାତ୍ର ଏକ ବସ୍ତ୍ର ଥିଲେ ତାହା ତ ଜାଗତିକ ବସ୍ତ୍ର ପରି ଅଟେ ଏହି ଶରୀରଟି ତାହା ହିଁ ଅଟେ ଆପଣଙ୍କର ପ୍ରକୃତ ଶରୀରଟି ଆପଣଙ୍କର ପ୍ରକୃତ ନିଜସ୍ୱ ପଣି ଅଟେ ଏହି ପୁରାତନ ବସ୍ତ୍ର ଭିତରେ ପାଖରେ ରହିଅଛି ଯାହାକୁ ଆପଣ ତ ୱିଲିୟମ୍ ବ୍ରାନହାମ୍ ବୋଲି ଡାକନ୍ତି କିମ୍ବା ସୁସି ଜୋନିସ୍ ଅଥବା ଅନ୍ୟ ଯାହା କିଛି ନାମ ଥାଏ ନା କାହିଁକି ତଦ୍ୱାରା ପରିଚିତ କରାନ୍ତି ବୁଝନ୍ତି ତ ଏକଦା ଆପଣଙ୍କ ସ୍ମରଣିକାର ଏକ କୋଠରୀର କାନ୍ଥରେ ଏହା ଟଙ୍ଗା ହୋଇ ରହିବ ପୁଣି ଏହି ଶରୀରକୁ ଆପଣ ସେଠାସ୍ଥିତ କବର ମଧ୍ୟରେ ପୋତି ପକାଇବେ ପୁଣି କେତେକ ଦିନ ଉତ୍ତାରେ ଆପଣ ଏହି କବର ଉପରେ ଏକ ସ୍ମୃତି ପ୍ରସ୍ତରକୁ ଲଗାଇଦେବେ କହିବେ ଏଠାରେ ଅମୁକ ଅମୁକ ଆଚାର୍ଯ୍ୟ ମହାଶୟ କିମ୍ବା ଅମୁକ ଅମୁକ ଜୋହନ ମହାଶୟ କିମ୍ବା ସେହି ଅମୁକ ଅମୁକ ବ୍ୟକ୍ତି ସହିତ ଅଛନ୍ତି ଆପଣଙ୍କ ସ୍ମରଣିକା ପାଇଁ ଏହା ତାହା ଲାଗି ରହିଥିବ ଏହାରି ମଧ୍ୟରେ ହିଁ ଲୋକମାନେ ଆପଣଙ୍କୁ କେବଳ ଦେଖନ୍ତି ଆଉ ଆପଣ କିଏ ଥିଲେ ଆପଣଙ୍କର ବାସ୍ତବ ବ୍ୟକ୍ତିତ୍ୱଟି ଏହାରି ଭିତର ପାଖରେ କେବଳ ଥାଏ କିନ୍ତୁ ପୁରାତନ ବସ୍ତୁଟି ସ୍ୱୟଂ କେବଳ ସ୍ୱର୍ଗୀୟ ପ୍ରତିମୂର୍ତ୍ତିର ବସ୍ତରେ ଭୂଷିତ ହୋଇଅଛି ଆହେ ଜନତାଗଣ ଆପଣମାନେ ତ ଏହି ସକଳ ବସ୍ତୁକୁ ବଦଳାଇବା ପାଇଁ ସଂରକ୍ଷଣ କରି ସାରିଅଛନ୍ତି ନା ସ୍ୱର୍ଗୀୟ ସ୍ଥାନ ପାଇଁ ଆପଣମାନେ ସଂରକ୍ଷଣ କରିଛନ୍ତି କି ମନେ ରଖନ୍ତୁ ଆପଣମାନଙ୍କୁ ସଂରକ୍ଷଣ ଗୁଡାକୁ ଅବଶ୍ୟ ହାସଲ କରିବାକୁ ହିଁ ଅଛି ସେଗୁଡାକ ବିନୁ ଆପଣମାନେ କୌଣସି ପ୍ରକାର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ ଯେତେବେଳେ ମୁଁ ଆପଣମାନଙ୍କ ସହିତ ଆଧୁନିକ ମାତୃଭାଷାରେ କଥାବାର୍ତ୍ତା କରୁଅଛି ଯାହାକୁ ଆପଣମାନେ ବୁଝନ୍ତି ଆପଣ ଯଦି ଏକ ହୋଟେଲକୁ ଯାଆନ୍ତି ଆଉ କହନ୍ତି ଭଲ କଥା ମୁଁ ପାଇଥିଲି ଆପଣମାନେ ସଂରକ୍ଷଣ ଗୁଡାକୁ ହାସଲ କରିଥିଲେ କି ଆଚ୍ଛା ତେବେ ମୁଁ ଦୁଃଖିତ ଅଟେ ସବୁକିଛି ସ୍ଥାନ ତ ଭରିସାରିଛି ଆପଣ ବାହାରେ ଥଣ୍ଡାରେ ରହିଯାଇଛନ୍ତି କାରଣ ସଂରକ୍ଷଣ କରିବାକୁ ଆପଣ ତ ଅକୃତକାର୍ଯ୍ୟ ହେଲେ ଆଉ ନିଜ ଜୀବନ ଯାତ୍ରାର ଶେଷ ଭାଗରେ ଆପଣ ଆସି ଯଦି ପହଞ୍ଚୁଛନ୍ତି ସକଳ ସଂରକ୍ଷଣ ବିନୁ ଆପଣ ଯଦି ପହଞ୍ଚିଛନ୍ତି ତେବେ ତ ଆପଣଙ୍କ ସହିତ ସାକ୍ଷାତ କରି ସେଠାରେ କେହି ଜଣେ ହେଲେ ନଥିବେ ତେବେ ଆପଣଙ୍କୁ ତ ଅବଶ୍ୟ ଚିରସ୍ଥିତ ଏକ ଅନ୍ଧକାରମୟ ସ୍ଥାନକୁ ପଦେ ପଦେ ଅଗ୍ରସର କରିବାକୁ ପଡିବ ଯେଉଁଠାରେ କି ଚିତ୍କାର ହେଉଥିବ ପୁଣି କ୍ରନ୍ଦନ ରବ ଶୁଣାଯାଉଥିବ ପୁଣି ବିଳାପର ଧ୍ୱନି ଆଉ ଦନ୍ତ ଘର୍ଷଣ ଶବ୍ଦ ଶୁଣାଯାଉଥିବ ଆପଣ ଅବଶ୍ୟ ଶୁଣିବେ ଆପଣ ସେହି ନଗର ମଧ୍ୟକୁ ସ୍ୱୟଂ ପ୍ରବେଶ କରିବେ ନାହିଁ କାରଣ ସଂରକ୍ଷଣକୁ ଆପଣ ହାସଲ କରିନାହାନ୍ତି ଆପଣଙ୍କୁ ନିହାତି ପକ୍ଷେ ସେଗୁଡାକୁ ହାସଲ କରି ନେବାକୁ ଅଛି ନଗର ମଧ୍ୟକୁ ପ୍ରବେଶ କରିବା ପାଇଁ ତାହାକୁ ଅବଶ୍ୟ କରିବାକୁ ଅଛି ଯେଉଁ ସ୍ଥାନରେ ଯୀଶୁ ଯାଇଛନ୍ତି ପୁଣି ଆପଣଙ୍କ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯାଇଛନ୍ତି ମନେ ରଖନ୍ତୁ ଆପଣଙ୍କୁ ନିହାତି ପକ୍ଷେ ସଂରକ୍ଷଣ ଗୁଡାକୁ ହାସଲ କରିବାକୁ ହିଁ ଅଛି ମୁକ୍ତିର ବସ୍ତ୍ରକୁ ପରିଧାନ କରିବାକୁ ଅଛି ଆପଣ କରିପାରନ୍ତି ନାହିଁ ମାଥ୍ୟୁରେ ଏଠାରେ ଏକ ଧର୍ମଶାସ୍ତ୍ରକୁ ମୁଁ ଲେଖି ରଖିଅଛି ମୁଁ ଧର୍ମଶାସ୍ତ୍ରକୁ ଲକ୍ଷ୍ୟ କରି ରଖି ରହିଅଛି ମାଥ୍ୟୁ 22 ଅଧ୍ୟାୟରେ 1-14 ଏହାକୁ ପାଠ କରିବାକୁ ମୋ ପାଖରେ ସମୟ ନାହିଁ କାରଣ ଏହା ଖୁବ୍ ବିଳମ୍ବ ହୋଇଅଛି ମୁଁ ଦୀର୍ଘ ସମୟ ଧରି ପ୍ରଚାର କରିସାରିଛି ଆପଣମାନଙ୍କୁ କହିସାରିଛି ତଥାପି ମନେ ରଖନ୍ତୁ ରାଜା ପ୍ରେରଣ କରିଥିଲେ ପୁଣି ରାତ୍ରଭୋଜନ ପ୍ରସ୍ତୁତ କରିଥିଲେ ସେ ତ ଆପଣ ସକଳ ବଳଦକୁ ହତ କରିଥିଲେ ପୁଣି ହୃଷ୍ଟପୃଷ୍ଟ ବାସୀ ଗୁଡାକୁ ହତ କରିଥିଲେ ତଥା ପରିଚାଳକମାନଙ୍କୁ ତଥା ଅନ୍ୟାନ୍ୟ ଦାସଗଣଙ୍କୁ ନିରୂପଣ କରିଥିଲେ ପୁଣି ଏକ ବିରାଟ ରାତ୍ରଭୋଜନ ପ୍ରସ୍ତୁତ କରିଥିଲେ ଆଉ ସେ ନିମନ୍ତ୍ରଣ ପ୍ରେରଣ କରିଥିଲେ ପୁଣି ଅନେକଙ୍କୁ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ କେହି ଜଣେ ଏପରି କହିଥିଲେ ଆଚ୍ଛା ତେବେ ଆପଣଙ୍କୁ ତ ଜଣା ଯେ ମୁଁ ଏହାରି ସହିତ ସମ୍ବନ୍ଧିତ ଅଟେ ପୁଣି ମୁଁ ଏହାକୁ ହାସଲ କରିଥିଲି ମୋତେ ନିଜର ଉଦ୍ୟାନକୁ ଯିବାକୁ ହିଁ ଅଛି ତେଣୁ ଜଣେ ଅନେକ କିଛି କାର୍ଯ୍ୟ କରିବାକୁ ଥିଲା ତତ୍ପରେ ସେ ପୁନର୍ବାର ପଠାଇଲେ ଆଉ ସେମାନେ ପ୍ରେରିତ ଦାସମାନଙ୍କ ସହିତ କୁବ୍ୟବହାର କଲେ ଆଉ ପରିଶେଷରେ ତାହା ତ ଜିହୁଦୀ ବଂଶଧର ଥିଲେ ଯେଉଁମାନଙ୍କ ବିଷୟରେ ଯୀଶୁ ଉପମାରେ କହିଥିଲେ ସେମାନଙ୍କୁ କିଛିଟା ଭିନ୍ନ ଧରଣର କର୍ମ କରିବାକୁ ଥିଲା ଆଉ ପରିଶେଷରେ ଅନ୍ୟ ଜଣ ପଠାଇଥିଲେ ପୁଣି କହିଥିଲେ ଯାଅ କେବଳ ଯାଇ କୁହ ନାହିଁ ମୋତେ ସେମାନଙ୍କୁ ବାଧ୍ୟ କର ରାଜରାସ୍ତାକୁ ଗଳିକନ୍ଦିକୁ ଯାଅ ପୁଣି ପ୍ରତ୍ୟେକ ସ୍ଥାନକୁ ଯାଅ ଆଉ ଏଠାକୁ ଆସିବା ପାଇଁ ସେମାନଙ୍କୁ ବାଧ୍ୟ କର ଆଉ ତା ଉତ୍ତରେ ତାଙ୍କ ଗୃହ ଯେ ଅଭ୍ୟାଗତମାନଙ୍କ ଦ୍ୱାରା ଭରିଯିବ ଏହାକୁ ମନସ୍ଥ କଲା ପରେ ତାଙ୍କ ବିବାହ ଭୋଜ ଯେ ଠିକ୍ ଠାକ୍ ବ୍ୟବସ୍ଥିତ ହୋଇସାରିଛି ଏଥିରେ ସୁନିଶ୍ଚିତ ହେଲା ଉତ୍ତରେ ତତ୍ପରେ ସେମାନଙ୍କୁ ଜଣେ ଆଦରଣୀୟ ଅତିଥି କେତେକ ଅତିଥି ଆସିଥିଲେ ତତ୍ପରେ ସେଠାରେ ବିବାହ ବସ୍ତ୍ର ପିନ୍ଧିନଥିବା ଜଣେ ବ୍ୟକ୍ତିଙ୍କୁ ସେ ଠାବ କଲେ ସେ ତ ସେହି ପୁରାତନ ବସ୍ତ୍ର ପିନ୍ଧି ରହିବାକୁ ତଥାପି ପସନ୍ଦ କରୁଥିଲେ ଆଉ ସେ ଯେ କଣ କହିଲେ ସେ କଥାକୁ ଲକ୍ଷ୍ୟ କରନ୍ତୁ ହେ ବନ୍ଧୁ ମୋର ବିବାହ ଭୋଜକୁ ତୁମକୁ ନିମନ୍ତ୍ରଣ ଦେଲା ଉତ୍ତରେ ମୁଁ ପୁଣି ତୁମକୁ ନିମନ୍ତ୍ରଣ ସମ୍ମାନ ଦେଲି ପୁଣି ଆସିବା ପାଇଁ ତୁମକୁ ସାଦରରେ ନିମନ୍ତ୍ରିତ କଲି ଆପଣମାନେ ଯଦି କଦାପି ପୂର୍ବଦେଶୀୟ ଅଂଶଗୁଡାକୁ ଯାଇଥିବେ ଏହାରି ଉପରେ ମୁଁ ବହୁତ ପ୍ରଚାର କରି କହିଥିଲି ବୋଲି ଆଶା କରେ ବିବାହ ଭୋଜର ଉତ୍ସବ ଗୁଡ଼ିକ ଆଜି ମଧ୍ୟ ଠିକ୍ ସେହିପରି ଭାବରେ କରାଯାଉଅଛି ଯେପରିକି ପୂର୍ବେ କରାଯାଉଥିଲା। ବର ଜଣକ ଅର୍ଥାତ୍ ସେହି ସମସ୍ତ ଅତିଥିଙ୍କୁ ଯେଉଁମାନେ କି ଆସିବାକୁ ଥିବେ ସେହି ସମସ୍ତଙ୍କୁ ସେ ଏକାଠି କରୁଥିଲେ। ଏପରି ହୋଇପାରେ ଭାଇ କୋପ ଆପଣ ଭାରତ ବର୍ଷରେ ତାହାକୁ ଲକ୍ଷ୍ୟ କରିଥିବେ, ଧ୍ୟାନ ଦିଅନ୍ତି ତ ସେମାନେ ନିମନ୍ତ୍ରଣ ଦେଇ ଡାକିଥିବା ଏକାଧିକ ଅତିଥିଙ୍କୁ ସେଠାରେ ରୁଣ୍ଡ କରୁଥିଲେ। ଏପରି କହନ୍ତୁ ସେମାନେ 30 ଜଣ ଅତିଥିଙ୍କୁ ଡାକିବାକୁ ଯାଉଥିଲେ। ପୁଣି ବରଙ୍କୁ ବସ୍ତ୍ର ଗୁଡାକ ଶେଷ କରିବାକୁ ହିଁ ଥିଲା, ତାଙ୍କୁ ସେଗୁଡାକୁ ଶେଷ କରିଦେବାକୁ ହିଁ ଥିଲା। ସେଥିପାଇଁ ଦ୍ୱାର ଦେଶରେ ଜଣେ ବ୍ୟକ୍ତିଙ୍କୁ ଠିଆ ହେବାକୁ ପଡୁଥିଲା। ପୁଣି ହାତରେ ନିଜର ନିମନ୍ତ୍ରଣ ପତ୍ରକୁ ଆପଣଙ୍କୁ ସଙ୍ଗରେ ଧରି ଆସିବାକୁ ପଡେ। ବରଙ୍କର ସେବକ ଜଣକ ଆପଣଙ୍କ ନିମନ୍ତ୍ରଣ ପତ୍ରକୁ ପରୀକ୍ଷା କରି ଦେଖନ୍ତି, ତତ୍ପରେ ଆପଣଙ୍କୁ ଏକ ବସ୍ତ୍ରକୁ ସୂକ୍ଷ୍ମ ବସ୍ତ୍ରକୁ ପିନ୍ଧାଇ ଦିଅନ୍ତି। ସେମାନଙ୍କ ମଧ୍ୟରୁ କେତେକ ଗରିବ ଶ୍ରେଣୀ ବ୍ୟକ୍ତି ଥାନ୍ତି, କେତେକ ଜଣ ଧନୀ ବ୍ୟକ୍ତି ଥାନ୍ତି, ତଥାପି ଅନ୍ୟ କେତେକ ବିଭିନ୍ନ ଧରଣର ବ୍ୟକ୍ତି ଥାନ୍ତି। ସେମାନେ ଏହି ସୂକ୍ଷ୍ମ ବସ୍ତ୍ରକୁ ପିନ୍ଧିଲା ଉତ୍ତରେ ସମସ୍ତେ ଏକା ପ୍ରକାର ଦିଶନ୍ତି, ସେମାନେ ସମସ୍ତେ ସମାନ ଧରଣ ଦିଶନ୍ତି। ଆଉ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଏକା ପ୍ରକାର ଦେଖାଯିବାକୁ ଅଛି। ଆପଣମାନଙ୍କ ମଧ୍ୟରୁ କାହାରିକୁ ଏକଥା ଆଦୌ କହିବାର ନାହିଁ ଯେ ମୁଁ ଜଣେ ମେଥଡିଷ୍ଟ ଅଟେ, ସେଠାରେ ମୁଁ ଜଣେ ପ୍ରେସବିଟେରିଆନ ଥିଲି, ଆଦୌ ନୁହେଁ। ଆପଣ ତ ତେବେ ଭିତରକୁ ପ୍ରବେଶ କରିବାକୁ ଯାଉନାହାନ୍ତି, ସର୍ବପ୍ରଥମେ ପ୍ରବେଶିବାକୁ ଯାଉନାହାନ୍ତି, ବୁଝନ୍ତି ତ। ଆପଣଙ୍କୁ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିବାକୁ ଅଛି। ଯୀଶୁ କହିଲେ ମୁଁ ମେଷଶାଳାର ଦ୍ୱାର, ମୁଁ ଜଣେ ପେଣ୍ଟିକଷ୍ଟାଲ ଅଟେ, ମୁଁ ଏହା ଅଟେ, ମୁଁ ତାହା ଅଟେ, ତାହା ତ କୌଣସି ପ୍ରକାର ଅର୍ଥକୁ ପରିଚିତ କରାଏ ନାହିଁ। ଆପଣଙ୍କୁ ଦ୍ୱାର ମଧ୍ୟ ଦେଇ ଆସିବାକୁ ଅଛି। ପୁଣି ସେହି ଦ୍ୱାର ଦେଇ ଆପଣ ଯଦି ଭିତରକୁ ଆସନ୍ତି ତେବେ ଆପଣଙ୍କୁ ସୂକ୍ଷ୍ମ ବସ୍ତ୍ର ଲାଭ କରିବେ। ପୁଣି ଏହି ବ୍ୟକ୍ତି ଜଣକ ସେ ପଚାରିଲେ, ହେ ବନ୍ଧୁ ତୁମେ କିପରି ଭାବରେ ଏଠି ପ୍ରବେଶ କଲ, ବୁଝନ୍ତି ତ। ଏହା ଦର୍ଶାଇଥାଏ ଯେ ସେ କୌଣସି ଅନ୍ୟ ପଥ ଦେଇ ପ୍ରବେଶ କରିଥିଲା, ପୁଣି ଏକ ଝରକାର ପଥ ଦେଇ କିମ୍ବା ପଶୁ ପାଖରେ ଥିବା ଏକ ଅନ୍ୟ ମାର୍ଗ ଦେଇ ପ୍ରବେଶ କରିଥିଲା, କିନ୍ତୁ ଦ୍ୱାର ଦେଇ ପ୍ରବେଶ କରିନଥିଲା। ଦ୍ୱାର ଦେଇ ନୁହେଁ, ଯେଉଁ ଦ୍ୱାର ଦେଇ ଯୀଶୁ ଆସିଲେ, ଆପଣମାନଙ୍କ ସବୁକିଛିକୁ ପରମେଶ୍ୱରଙ୍କୁ ଅର୍ପଣ କରିବା ଦ୍ୱାରା ବଳିଦାନର ଯେଉଁ ମାର୍ଗ ଦେଇ ଆସିଲେ, ପୁଣି କାଲବରୀ ପର୍ଯ୍ୟନ୍ତ ଚାଲିଯାଏ, ପୁଣି ତାଙ୍କରି ସହିତ ଉତ୍ସାହିତ ହୋଇ ଯେ ମାର୍ଗକୁ ସେ ଅନୁସରଣ କଲେ, ତଦ୍ୱାରା ନୁହେଁ, ତତ୍ପରେ ପୁନର୍ବାର ଉତ୍ଥିତ ହୋଇଥିଲେ, ପୁଣି ଜଗତର ସକଳ ବିଶ୍ୱାସ ଶକ୍ତ ପାଇଁ ବଳିଦାନର ଆଉ ମୃତ୍ୟୁର ବସ୍ତ୍ରକୁ ତାଙ୍କର ବସ୍ତ୍ର ପରିଧାନ କଲେ। ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ଯଦି ପ୍ରେମ କର, ତେବେ ପିତାଙ୍କର ପ୍ରେମ ଆଉ ତୁମଠାରେ ନାହିଁ, ଧ୍ୟାନ ଦିଅନ୍ତି ତ। ଜଗତ ପ୍ରତି ତୁମର ପ୍ରେମ ଯଦି ଅଦ୍ୟାବଧି ଥାଏ, ଜଗତ ପରି ବ୍ୟବହାର କରିବାକୁ ଯଦି ଇଚ୍ଛା ରଖ, ପୁଣି ଜଗତ ପରି କାର୍ଯ୍ୟ କରିବାକୁ ଯଦି ଇଚ୍ଛା ରଖ, ଆଉ ତୁମେ ଚେଷ୍ଟା କରୁଥାଅ, ତୁମେ ତ ଅଟ, ତଥାପି ତୁମେ ମଣ୍ଡଳୀ ମଧ୍ୟରେ ରହିଥାଅ, କିନ୍ତୁ ଗହମ ମଧ୍ୟରେ ଏକ ବାଳଙ୍ଗା ଢାଳି ବାଳଙ୍ଗା ତାଳି ପରି ତୁମେ ଅଟ। ଅନ୍ୟମାନଙ୍କ ସହିତ ଚିତ୍କାର କରିଥାଅ, ଅନ୍ୟମାନଙ୍କ ସହିତ ଉଲ୍ଲସିତ ହୋଇଥାଅ, ସକଳ ପ୍ରକାରର ଆତ୍ମିକ ଆଶୀର୍ବାଦ ଯଥେଷ୍ଟ ରୂପେ ତୁମ ଉପରେ ରହିଥାଏ। ଆପଣ କହିପାରନ୍ତି, ଆଚ୍ଛା ତେବେ ମୁଁ ତ ଭାବବାଣୀ କରେ, କେଫା ମଧ୍ୟ ଠିକ୍ ସେପ୍ରକାର କରିଥିଲେ, ବାଲାମ ମଧ୍ୟ ତଦ୍ରୂପ କର୍ମ କରିଥିଲେ, ତାହା କୌଣସି ଗୁରୁତ୍ୱକୁ ପରିଚିତ କରାଏ ନାହିଁ। ମୁଁ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ହାସଲ କରିଥିଲି, ଏହା ତଥାପି ତାହା ସହିତ କୌଣସି ପ୍ରକାର ସମ୍ପର୍କ ରଖେ ନାହିଁ। ଆପଣଙ୍କ ତାହା ତ ଏକ ପାର୍ଥିବ ଅସ୍ଥାୟୀ ବରଦାନ ଅଟେ, ପ୍ରକୃତ ବରଦାନଟି ଆପଣଙ୍କର ପ୍ରାଣ ଅଟେ, ଯାହାକି ଏହାରି ମଧ୍ୟ ରହିଅଛି, ବୁଝନ୍ତୁ। ତାହା ତ ପରମେଶ୍ୱର ଠାରୁ ଜାତ ହେଲା, ପୁଣି ତାହା ତ ପରମେଶ୍ୱର ବଚନକୁ ପୁଣି ପରମେଶ୍ୱରଙ୍କ ଇଚ୍ଛାକୁ ଆୟତ୍ତ କରି ରଖିଥାଏ, ଆଉ ତହିଁରେ ଆପଣ ବଢିଥାନ୍ତି, ବୁଝନ୍ତୁ। ତତ୍ପରେ ଯାଇ ଆପଣ ପରମେଶ୍ୱରଙ୍କ ଜଣେ ପୁତ୍ର ଆଉ କନ୍ୟା ହୋଇଥାନ୍ତି, ଆପଣ ପରମେଶ୍ୱରଙ୍କ ଜଣେ ସନ୍ତାନ ଅଟନ୍ତି। ପୁଣି ଏହିସବୁ ବିଷୟ ଆପଣ ଯେତେବେଳେ ବୃଦ୍ଧି ଲାଭ କରନ୍ତି, ଠିକ୍ ଜଣେ ମାଙ୍କ ପରି, ବର୍ତ୍ତମାନ ଆପଣମାନେ ମୃତ୍ତିକାର ପାତ୍ରରେ ଅବସ୍ଥାନ ରହନ୍ତି, ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି। ଆପଣ ତ ପରମେଶ୍ୱରଙ୍କର ଏକ ପୁତ୍ର ଅଟନ୍ତି, ପରିଚୟକୁ ଆସୁଛନ୍ତି, ପୁଣି ଆପଣ ଲକ୍ଷ୍ୟ କରୁଛନ୍ତି ଯେ ବଚନ ଏପରି କହେ, ମୋତେ ଏହାକୁ ଅବଶ୍ୟ କରିବାକୁ ଅଛି, ମୋତେ ନୂତନ ରୂପେ ଜନଲାଭ କରିବାକୁ ଅଛି। ଭଲ କଥା, ମୁଁ ତ ମଣ୍ଡଳୀ ସହିତ ଆବଦ୍ଧ ଅଟେ, ତାହା କୌଣସି ଅର୍ଥକୁ ପ୍ରକାଶ କରେ ନାହିଁ, ବୁଝନ୍ତି ତ। ମୁଁ ଜଣେ ମେଥଡିଷ୍ଟ ଅଟେ, ମୋର ମାତା ମଧ୍ୟ ତାହା ଅଟନ୍ତି, ଆପଣଙ୍କ ମାଙ୍କ ପାଇଁ ତାହା ଭଲ ଅଟେ। ଆରେ ବା ମୋହର, ମୁଁ ଜଣେ ପେଣ୍ଟିକଷ୍ଟାଲ ଅଟେ, ମୁଁ ତହିଁରେ ଅଛି, ତାହା ସତ୍ତ୍ୱେ ଆପଣ ବଚନଙ୍କ ସହିତ ଯଦି ସମତୁଲ ହୋଇ ନଥାନ୍ତି, ତେବେ ତ ସେ କ୍ଷେତ୍ରରେ କିଛିଟା ଭୁଲ ରହିଅଛି, ବୁଝନ୍ତି ତ। ତେବେ ତ ଆପଣ ଧ୍ୟାନ ଦିଅନ୍ତୁ, ଆପଣଙ୍କ ପ୍ରକୃତ ପିତା ପରମେଶ୍ୱର ଆଦୌ ନୁହନ୍ତି, ବୁଝନ୍ତି ତ। କାରଣ ଏଥିପୂର୍ବେ କି ସେଥିରେ ଏକ ଆତ୍ମା ଥିଲେ, ସେହି ବାସ୍ତବ ସତ୍ତାଟି ପ୍ରଥମେ ଆପଣଙ୍କ ପ୍ରାଣରେ ଆରମ୍ଭ ହୁଅନ୍ତି, ଏହା ତ ଆପଣଙ୍କ ପ୍ରାଣଟି ଥିଲା, ସେହି ପ୍ରାଣଟି ପରମେଶ୍ୱର ଠାରୁ ଆସିନଥିଲା, ତେବେ ତ ଆରମ୍ଭରେ ଏହା ପରମେଶ୍ୱର ଏକ ବୀଜାଣୁ ନଥିଲା, ଆପଣ ତ ପ୍ରତାରିତ ହୋଇଥିଲେ। ଆପଣ ତ ବାଳୁଙ୍ଗା ଗୁଡାକର ଗହଣରେ ଅଛନ୍ତି ଆଉ ବାଳୁଙ୍ଗା ଗୁଡାକ ଯେ ଉତ୍ପନ୍ନ ହୋଇଅଛି ଜଗତର ଏପ୍ରକାର ଏକ ସୂଚୀରେ ଆପଣ ରହିସାରିଛନ୍ତି, ଜଗତ ପରି ବ୍ୟବହାର କରୁଛନ୍ତି, ଜଗତକୁ ସ୍ନେହ କରୁଛନ୍ତି ପୁଣି ତାହା ଏଥିପାଇଁ ଯେହେତୁ ପରମେଶ୍ୱରଙ୍କ ପ୍ରେମ ଆପଣଙ୍କ ଠାରେ ନାହିଁ। ଭଣ୍ଡ ଖ୍ରୀଷ୍ଟଗଣ ଅଭିଷିକ୍ତଗଣ ଏହି ଯୁଗାନ୍ତର ସମୟରେ ବର୍ତ୍ତମାନ ଦେଖାଯିବେ, ଭଣ୍ଡ ଯୀଶୁ ନୁହନ୍ତି, ସେଥିପାଇଁ ସେମାନେ ସରସର ହେବେ ନାହିଁ, ମାତ୍ର ଭଣ୍ଡ ଅଭିଷିକ୍ତଗଣ ହେବେ। ଆଜ୍ଞା ହଁ, ସେମାନେ ଅଭିଷିକ୍ତଗଣ ଅଟନ୍ତି, ମାତ୍ର ସେମାନେ ଭଣ୍ଡ ଖ୍ରୀଷ୍ଟ ଅଟନ୍ତି। ଖ୍ରୀଷ୍ଟ ଯେପରି କରିଥିଲେ ଏମାନେ ମଧ୍ୟ ତଦ୍ରୁପ ଚିହ୍ନ ଗୁଡ଼ିକ ଦେଖାଇବାକୁ ଆଶ୍ଚର୍ଯ୍ୟ କର୍ମ ଗୁଡ଼ିକ କରିବାକୁ ଆତ୍ମାରେ ଅଭିଷିକ୍ତ ଅଟନ୍ତି, ମାତ୍ର ତାଙ୍କର ବାକ୍ୟ ସହିତ ସମାନ୍ତର ହୋଇ ନଥାନ୍ତି, ବୁଝନ୍ତି ତ। ସେଦିନ ମୋ ପାଖକୁ ଅନେକ ଆସିବେ ଆଉ କହିବେ, ହେ ପ୍ରଭୁ, ଆପଣଙ୍କ ନାମରେ ଭାବଣୀ କରିନଥିଲି କି, ପୁଣି ଆପଣଙ୍କ ନାମରେ ପ୍ରେତାତ୍ମା ଗୁଡ଼ିକ ଛଡ଼ାଇ ନଥିଲି କି। ସେ କହନ୍ତି, ହେ ଅଧର୍ମାଚାରୀ ମାନେ ମୋ ଠାରୁ ଦୂର ହୁଅ, କାରଣ ମୁଁ ତୁମମାନଙ୍କୁ ଜାଣେ ନାହିଁ। ପ୍ରଭୁ, ମୁଁ ଜଣେ ପେଣ୍ଟିକଷ୍ଟ ଅଟେ, ପରମେଶ୍ୱରଙ୍କ ଗୌରବ ହେଉ, ମୁଁ ଚିତ୍କାର କରିଥିଲି, ମୁଁ ବିଭିନ୍ନ ପରଭାଷାରେ କଥା କହିଥିଲି, ଆଉ ପୀଡିତ ମାନଙ୍କ ଉପରେ ମୁଁ ହାତ ଥୋଇଥିଲି, ପୁଣି ସେମାନଙ୍କୁ ସୁସ୍ଥ କରିଥିଲି, ଭୂତ ଗୁଡାକୁ ଛଡ଼ାଇଥିଲି। ହେ ଅଧର୍ମାଚାରୀ କଣ ମୋ ଠାରୁ ଦୂର ହୁଅ, ମୁଁ ତୁମମାନଙ୍କୁ ଆଦୌ ଜାଣେ ନାହିଁ। ମୁଁ ଯେ କଣ ଅର୍ଥ କରେ ତାହାକୁ ବୁଝନ୍ତି କି? ଆହେ ଶିଶୁ ସନ୍ତାନଗଣ, ସେ ଭିଟାମିନ୍କୁ ଆଜି ରାତ୍ରିକାଳ ଆପଣମାନେ ଆବଶ୍ୟକ କରୁଥିବାର ବିଷୟକୁ ଅନୁଭବ କର କି, ସେହି ବିଶେଷ ଧନର ବିଷୟକୁ ଅନୁଭବ କର କି, ସୁଦୂରରେ ଥିବା ସେହି ଶରୀରଟି ତାହାକୁ ଆବଶ୍ୟକ କରେ, ଗ୍ରହଣ କରିନେବା ପାଇଁ ସେଠାରେ ଏକ ଶରୀର ତାକୁ ଲୋଡ଼ୁଅଛି। ହେ ପ୍ରଜାଗଣ, ଆଦୌ ପ୍ରତାରିତ ହୁଅ ନାହିଁ, ଆଦୌ ଭ୍ରମିତ ହୁଅ ନାହିଁ, ଶୈତାନ ଜଣେ ପ୍ରତାରକ ଅଟେ, ଏପରିକି ବିବାହ ବସ୍ତ୍ର ଏ ଆପଣଙ୍କୁ ଆବଶ୍ୟକ ପରିଧାନ କରିବାକୁ ଅଛି, ଏହା ନିଶ୍ଚିତ ରୂପେ ପିନ୍ଧିବାକୁ ଅଛି, ଏପରିକି ବିବାହ ବସ୍ତ୍ର ଏହା ଆପଣଙ୍କୁ ଅବଶ୍ୟ ପରିଧାନ କରିବାକୁ ଅଛି, ଏହାକୁ ନିଶ୍ଚିତ ପିନ୍ଧିବାକୁ ଅଛି। ବର୍ତ୍ତମାନ ସନ୍ଧ୍ୟା କାଳରେ ଆମେ ଉପସ୍ଥିତ ହୋଇ ସାରିଅଛୁ, ଏହି ଜାଗତିକ ଶରୀରଟି ବର୍ତ୍ତମାନ ଅଦୃଶ୍ୟ ହୋଇଯିବାକୁ ପ୍ରସ୍ତୁତ ରହିଅଛି, ପୁଣି ସ୍ୱର୍ଗୀୟ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ଆମମାନେ ପ୍ରସ୍ତୁତ ହେଉଅଛୁ, ପୁଣି ଏହି ସର୍ବଶ୍ରେଷ୍ଠ ଏଦନକୁ ଯିବା ପାଇଁ ବର୍ତ୍ତମାନ ଈଶ୍ୱର ଆହ୍ୱାନକୁ ଏକ ବିଚକ୍ଷଣ ହେବାକୁ ଆମେ ଅନୁଭବ କରୁଅଛୁ। ପୁଣି ଏଠାରେ ନୂତନ ରୂପେ ଜନ୍ମଗ୍ରହଣ କରିବା ପୂର୍ବେ ଆମମାନଙ୍କର ଏହି ସାଧାରଣ ଶରୀରଟି କୌଣସି ବିଶେଷ ଧରଣର ବସ୍ତୁ ପାଇଁ ଆତୁର ହେଉଥିଲା, ଯାହାକୁ ପ୍ରମାଣିତ ହେବାକୁ ଥିଲା, ଅନ୍ୟଥା ଏହା ଯଦି ସେପରି ନଥିଲା ତେବେ ତ ଆମମାନେ ଏକ ପ୍ରକାର ରୋଗାଗ୍ରସ୍ତ ସନ୍ତାନ ଅଟୁ। ସେଠାରେ ପରମେଶ୍ୱରଙ୍କଠାରେ କୌଣସି ପ୍ରକାର ରୋଗ ଦୁଃଖ ନାହିଁ, ସେମାନେ ପ୍ରତ୍ୟେକ ଜଣ ସେଠାରେ ସିଦ୍ଧତାର ସହିତ ସମାନ୍ତର ହୋଇ ରହିଅଛନ୍ତି। ବର ଯେପ୍ରକାର ଧରଣ ଥିଲେ କନ୍ୟା ମଧ୍ୟ ଅବିକଳ ରୂପେ ସେହି ସମାନ ଧରଣ ଅଟେ, ଆପଣଙ୍କ ସମୟରେ ପ୍ରଘଟିତ ହୋଇଅଛନ୍ତି। ସନ୍ତାନଗଣ, ଆଜିର ରାତ୍ରିକାଳରେ ପରମେଶ୍ୱର ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଏହା ପ୍ରଦାନ କରନ୍ତୁ, ଯିବା ପାଇଁ ସେଠାରେ ସ୍ୱର୍ଗୀୟ ସ୍ଥାନ ରହିଅଛି, ଦୂରେଇ ରହିବା ପାଇଁ ସେଠାରେ ନରକର ଅବସ୍ଥିତି ମଧ୍ୟ ରହିଅଛି। ଆପଣମାନଙ୍କ ମଧ୍ୟରୁ ଅନେକ ସେ କଥାକୁ ଜାଣନ୍ତି ଯେ ପ୍ରଭୁ ମୋତେ ଦର୍ଶନ ଗୁଡାକୁ ଦେଖାଉଅଛନ୍ତି, ଏପରି ଧରଣର ସହସ୍ରାଧିକ ଦର୍ଶନ ଦେଖାଇଛନ୍ତି। ସବୁଠାରୁ ଶ୍ରେଷ୍ଠ ବିଷୟଟି, ମୁଁ ମରଣକୁ ଭୟ କରୁଥିଲି, ପ୍ରାୟ 3 ବର୍ଷ ପୂର୍ବେ ଆପଣମାନେ ଖ୍ରୀଷ୍ଟିଆନ ବ୍ୟବସାୟୀମାନଙ୍କର ପତ୍ରିକାରେ ସମୟର ପରପାରିରେ ବଡ଼ଦିନ ବିଗତ ପାଖରେ ଥିବା ଘଟଣାକୁ ଶୁଣିଥିବେ। ଏହି ରାତ୍ରି ମଧ୍ୟରେ ମୁଁ ଯେ ଆଉ ବଞ୍ଚିବି ନାହିଁ, ଏପରି ଏକ ବିଚାରକୁ ମୁଁ କରିଥିଲି, ପୁଣି ଏହି ଜଗତରେ ମୁଁ ଯେ ଆପଣମାନଙ୍କୁ ଆଉ କଦାପି ଭେଟି ନପାରେ, ଏପରି ଧରଣର ଏକ ଧାରଣାକୁ ମୁଁ କରିଥିଲି, ମାତ୍ର ଏହା ତ ଏକ ସତ୍ୟ କଥା ଅଟେ, ପୁଣି ଏହା ଯେ ଏକ ଦର୍ଶନ ବୋଲି କହିବି କିମ୍ବା ତାହା ଯେ ଅନ୍ୟ କଣ ବିଷୟ ଥିଲା, ମୁଁ ଯେ କଣ କହିବି ତାହାକୁ ପରିଚିତ କରିବାକୁ ମୁଁ ସେ କଥାକୁ ଜାଣେ ନାହିଁ। ନିକଟରେ ଦିନେ ସକାଳ ବେଳା ମୁଁ ହେଲି, ମୁଁ ହଠାତ୍ ଉଠି ପଡିଲି, ମୁଁ ଉପାସନା ଗୁଡାକରୁ ଆସି କୋଠରୀ ମଧ୍ୟରେ ଥିଲି, ପୁଣି ମୋର ପତ୍ନୀ ସେଠାରେ ଶୋଇଥିଲେ, ମୁଁ ପଚାରିଲି, ପ୍ରିୟା ତୁମେ କଣ ଜାଗିଅଛ କି, ସେ ତଥାପି ଘୋର ନିଦ୍ରାରେ ଶୋଇଥିଲେ। ମୁଁ ଜାଣିଥିଲା ଯେ ପିଲାମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଆମକୁ ଶୀଘ୍ର ଉଠିବାକୁ ପଡିବ, ପୁଣି ମୁଁ ଠିକ୍ ଏହିପରି ଭାବରେ ମୋର ହାତ ଦୁଇଟିକୁ ପଛକୁ କରି ରଖିଥିଲି ଆଉ ମୁଁ କହିଲି, ଆଚ୍ଛା ତେବେ ବିଲି ବ୍ରାହ୍ମ ଏପରି କୁହ, ତୁମେ ଯେ 50 ବର୍ଷ ବୟସକୁ ପାରି କରି ସାରିଛ ସେ କଥା ଜାଣ କି, ତୁମେ ପ୍ରଭୁଙ୍କ ନିମନ୍ତେ ଯଦି କିଛି କରିବାକୁ ଚାହୁଁଛ ତେବେ ତୁମକୁ ଶୀଘ୍ର ବଢିବାକୁ ଅଛି, ଯେହେତୁ ତୁମ ପାଖରେ ଆଉ ଅଧିକା କିଛି ସମୟ ନାହିଁ। ମୁଁ ବିଚାର କଲି, ଆଶ୍ଚର୍ଯ୍ୟ ଯୀଶୁଖ୍ରୀଷ୍ଟଙ୍କର ଆଗମନ କରୁଥିବା ଦୃଶ୍ୟକୁ ଦେଖିବି ବୋଲି ମୁଁ ଆଶା କରେ। ମୁଁ ତ ସେପରି ଏକ କଥାକୁ ନିଜର ବିଚାର ବୁଦ୍ଧିରେ ସବୁବେଳେ ରଖି ଆସିଥିଲି ଯେ ମୁଁ ଯେତେବେଳେ ମରିଯାଏ ଏଠାରେ ଥିବା ଭାଇମାନଙ୍କ ପରି ଦେଖାଯିବି, ମୁଁ କହିବି, ହଁ ମୋର ଉପାସନାଳୟରେ ଆପଣ ପ୍ରଚାର କରିଥିଲେ, ଭାଇ ବ୍ରହ୍ମ ଜଗତରେ ଥିବା ସମୟରେ ଏକଦା ରାତ୍ରିକାଳେ ତାହା କରିଥିଲେ, ମାତ୍ର ସେ ତ ସେତେକ ଆତ୍ମା ଅଟନ୍ତି, ମୁଁ ତାଙ୍କ ହାତକୁ କରମନ୍ତର କରିପାରି ନଥିଲି, କାରଣ ସେଠାରେ କବର ମଧ୍ୟ ତାଙ୍କ ହାତଟି ସଢି ପଚି ଯାଇଥିଲା, ବୁଝନ୍ତୁ ମୋର ମଧ୍ୟ ସଢି ପଚିଯିବ, ସେପରି ଧରଣର ବିଷୟକୁ ମୁଁ ପ୍ରାୟତଃ ବିଚାର କରିଥାଏ। କିନ୍ତୁ ସେଦିନର ସକାଳ ବେଳା କିଛିଟା ବିଶେଷ ଧରଣର ଅନୁଭୂତି ମୋ ନିକଟକୁ ଆସୁଅଛି। ସେ କଥାକୁ ଯେତେବେଳେ ମୁଁ ଅନୁଭବ କଲି, ମୁଁ ବିଚାର କଲି, ମୁଖ୍ୟତଃ ଯେପରି ଏକ ଦର୍ଶନ ଆସିଥାଏ ଆଉ ମୁଁ ଚାହିଁ ଦେଖିଲି, ପୁଣି ମୁଁ ଦେଖିଲି, ମୁଁ ବିଚାର କଲି, ଆରେ ବା ଏହା ପୁଣି କଣ ଅଟେ। ପୁଣି ମୁଁ ଚାହିଁ ଦେଖିଲି, ଏକ ବିରାଟ ହରିତବର୍ଣ୍ଣ ପାହାଡକୁ ଦେଖିଲି, ଆଉ ଯୁବତୀ କନ୍ୟାଗଣଙ୍କ ପ୍ରତ୍ୟେକ ଅଞ୍ଚଳରୁ ଲକ୍ଷାଧିକ ସଂଖ୍ୟାରେ କୋଟି କୋଟି ସଂଖ୍ୟାରେ ଆସୁଥିଲେ, ଆଉ ସେମାନେ ସମସ୍ତେ ଆସୁଥିଲେ। ସେମାନଙ୍କ କେଶ ଗୁଡାକ ଅଣ୍ଟା ପର୍ଯ୍ୟନ୍ତ ଝୁଲୁଥିଲା, ଶ୍ୱେତବର୍ଣ୍ଣର ପୋଷାକ ଗୁଡାକ ପିନ୍ଧିଥିଲେ, ପାଦୁକା ବିହୀନ ଥିଲେ, ଆମମାନଙ୍କର ଭାଇ ବୋଲି କହି ଚିତ୍କାର କରୁଥିଲେ, ଆନନ୍ଦ କରୁଥିଲେ। ମୁଁ ବିଚାର କଲି, ଏହା ତ ପୁଣି ଏକ ବିସ୍ମୟଜନକ ଦୃଶ୍ୟ ଅଟେ। ମୁଁ କଥାକୁ ବୁଲି ପଡିଲି ଆଉ ଦେଖିଲି, ପୁଣି ସେଠାରେ ମୁଁ ନିଶ୍ଚଳ ରୂପେ ଶୋଇ ରହିଲି, ଆଉ ସେଠାରେ ଅନ୍ୟ ପାଖରେ ମୋର ପତ୍ନୀ ଖଟରେ ଶୋଇଥିଲେ। ଆଉ ମୁଁ କହିଲି, ବର୍ତ୍ତମାନ ଯେ କଣ ସେ କଥାକୁ ତୁମେ ଜାଣ କି, ମୁଁ ମରିଯାଇଛି। ମୁଁ କହିଲି, ତାହା ହିଁ ଅଟେ ଯାହାକି ଘଟିଥିଲା, ମୁଁ ମରିସାରିଛି, ସେଠାରେ ମୋର ଶରୀରଟି ପଡି ରହିଛି। ଠିକ ଏହିପରି ଭାବରେ ମୋର ହସ୍ତଦ୍ୱୟକୁ ମୁଁ ପଛ ପାଖେ ରଖି ଶୋଇ ରହିଥିଲି, ନିଶ୍ଚଳ ଅବସ୍ଥା ପଡି ରହିଥିଲି। ମୁଁ ବିଚାର କଲି, ଏହା 20 ଫୁଟର ଦୂରତା ସୁଦ୍ଧା ନୁହେଁ। ପୁଣି ମୁଁ ସେଠାରେ ସେପରି ଭାବରେ ଥାଇ ଦେଖୁଥିଲି, ମୁଁ ଚିନ୍ତା କଲି, ତାହା ଅଟେ, ସେଠାରେ ମୋର ପତ୍ନୀ ଶୋଇଛନ୍ତି, ସେଠାରେ ସବୁକିଛି ରହିଛି, ଖଟ ପାଡ଼ାରେ ମୋର ସାର୍ଟ ଖଣ୍ଡ ଟଙ୍ଗା ହୋଇ ରହିଛି, ଆଉ ମୁଁ ବିଚାର କଲି, ଏଠାରେ ମୁଁ ଶୋଇ ରହିଛି। ମୁଁ ପୁନର୍ବାର ଚାରିଆଡ଼କୁ ଦେଖିଲି, ପୁଣି ସେଇ ନାରୀଗଣ ସମସ୍ତେ ଆସୁଥିଲେ, ଆଉ ସେମାନେ ଥିଲେ, ମୁଁ ଦେଖିଲି ମୋର ଆଡ଼କୁ ଆସୁଥିଲେ, ଆଉ ସେଠାରେ ମୋର ଭାତୃଗଣ ଆସୁଥିଲେ। ଆରେ ବା, ସେମାନେ ବାସ୍ତବ ଧରଣ ଥିଲେ, ସେମାନେ ମଧ୍ୟରୁ ପ୍ରତ୍ୟେକ ଜଣ ଯୁବକ ରୂପେ ଦେଖାଯାଉଥିଲେ। ସେମାନେ ଚିତ୍କାର କରୁଥିଲେ, ଆମମାନଙ୍କ ଭାଇ କହି ଚିତ୍କାର କରୁଥିଲେ। ଆରେ ବା, ମୁଁ ଯେ କଣ ଚିନ୍ତା କରିବି, କିଛି ବୁଝିଲି ନାହିଁ। ମୁଁ ଚିନ୍ତା କଲି, ଏହା ବଡ ଆଶ୍ଚର୍ଯ୍ୟର ବିଷୟ। ମୁଁ ପଛକୁ ଚାହିଁଲି, ଆଉ ଜଣେ ବୃଦ୍ଧ ବ୍ୟକ୍ତି ଆଉ ନଥିଲି, ମୁଁ ଜଣେ ଯୁବକ ଥିଲି। ମୁଁ ଚିନ୍ତା କଲି, ଏହା ଏକ ବିସ୍ମୟକ ବିଷୟ, ବିସ୍ମୟକ ଦୃଶ୍ୟ ଅଟେ। ମୁଁ ଚିନ୍ତା କଲି, ଏହା କଣ ଦର୍ଶନ ଅଟେ କି। ମୁଁ ନିଜର ଅଙ୍ଗୁଳିକୁ କାମୁଡ଼ିଲି, ପୁଣି ମୁଁ ଚିନ୍ତା କଲି, ନୁହେଁ, ମୁଁ ଲାଭ କରିସାରିଥିବା ପରି ଏହା ସେପରି ଧରଣର ଏକ ଦର୍ଶନ ନୁହେଁ। ପୁଣି ସେଠାରେ ସେହି ଉର୍ଦ୍ଧ ସ୍ଥାନରେ ମୋ ସହିତ କେହି ଜଣେ କଥାବାର୍ତ୍ତା କରିବାକୁ ଲାଗିଲେ, ପୁଣି କହିଲେ, ତୁମେ ଆପଣା ଲୋକମାନଙ୍କ ଗହଣରେ ପ୍ରବେଶ କରିସାରିଅଛ। ମୁଁ ଚିନ୍ତା କଲି, ମୋହର ଲୋକମାନଙ୍କ ସହିତ ଏ ସମସ୍ତେ କଣ ବ୍ରାହ୍ମଣ ଗଣ ଅଟନ୍ତି। ସେ କହିଲେ, ଖ୍ରୀଷ୍ଟଙ୍କ ପାଇଁ ସେମାନେ ତୁମର ଧର୍ମ ପରିବର୍ତ୍ତନକାରୀ ଗଣ ଅଟନ୍ତି। ପୁଣି ସେହି ନାରୀଗଣ, ମୁଁ ଜାଣେ ଯେ ମୁଁ ଜଣେ ନାରୀଙ୍କର ଜଣେ ଘୃଣାକାରୀ ଅଟେ, ସେପରି ଧରଣର ଏକ ଧାରଣାରେ ମୁଁ ସର୍ବଦା ବିବେଚିତ ହୋଇ ଆସିଅଛି। ସେମାନେ ସେ ପ୍ରକାର ମୋତେ କହନ୍ତି, ଅଥ ମୁଁ ତାହା ନୁହେଁ, ଧ୍ୟାନ ଦିଅନ୍ତି ତ, କାରଣ ମୁଁ ବିଶ୍ୱାସ କରେ, ମୁଁ ତ ଅନେକ ଅଶିଷ୍ଟତାରକୁ ଆଦୌ ପସନ୍ଦ କରେ ନାହିଁ। ମୁଁ ତ ଖ୍ରୀଷ୍ଟଙ୍କ ଜଣେ ପ୍ରକୃତ ଆଉ ବାସ୍ତବ ଧରଣର ଭଉଣୀମାନଙ୍କୁ ପସନ୍ଦ କରେ। ପୁଣି ତାହା ଯଦି ସେପରି ଧରଣ ହୋଇଥାଏ, ଖୁବ୍ ପ୍ରୀତିଜନକ ବିଷୟ। ମୁଁ ଛୋଟ ପିଲାଟିଏ ଥିଲାବେଳେ ମୋ ଶରୀରରେ କେତେକ କ୍ଷତ ଚିହ୍ନ ଥିଲା, ସେପରି ଧରଣର କିଛିଟା ଘଟଣା ଘଟିଥିଲା ଯାହାକି ମୋତେ ସେପରି ଧରଣର ଅବସ୍ଥାକୁ ଆଣି ପହଞ୍ଚାଇଥିଲା, ସେ ବିଷୟକୁ ମୁଁ ଜାଣେ। ମାତ୍ର ଏହିସବୁ ପରମେଶ୍ୱରଙ୍କର ଥିଲା, ଏହି ଘଡ଼ିଟିର ପାଇଁ ମୋତେ ସେ ପ୍ରସ୍ତୁତ କରୁଥିଲେ ଓ ଗଢୁଥିଲେ। ଲକ୍ଷ୍ୟ କରନ୍ତି ତ, ଜଣେ ବାସ୍ତବ ଆଉ ପ୍ରକୃତ ଭଉଣୀଙ୍କ ବିଷୟରେ ମୁଁ ଚିନ୍ତା କରେ, ତାଠାରୁ ଅଧିକ କିଛି ପ୍ରୀତିକର ବିଷୟ ଆଉ ନାହିଁ। ପରିତ୍ରାଣ ପରେ ପରମେଶ୍ୱର ବ୍ୟକ୍ତିକୁ ଯଦି ଅଧିକ ଉତ୍ତମ ବିଷୟରେ ଦିଅନ୍ତି, ତେବେ ତାହା ତାଙ୍କର ଏକ ସୁଶୀଳା ପତ୍ନୀ ହେବ, ଯାହାକୁ ସେ କହିଥାନ୍ତି, ଧ୍ୟାନ ଦିଅନ୍ତି ତ। ଆଉ ସେଇ ହେତୁ ଯଦି ସେ ତତ୍ପରେ ଅଧିକ କିଛି ଉତ୍ତମ ବିଷୟ ଦେଇଥାନ୍ତି, ତେବେ ତାହାକୁ ତଦୁପ କହିଥାନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେତେକଙ୍କୁ ପଛଘୁଞ୍ଚା ଦେଇଥିବାର ବିଷୟକୁ ଦେଖିବାକୁ ମିଳେ। ପୁଣି ପତ୍ନୀ ପରି ଆଚରଣ ମଧ୍ୟ ଦେଖାନ୍ତି ନାହିଁ, ଆପଣଙ୍କର ବିବାହ ଶପଥ ପ୍ରତି ସେମାନେ ଆଦୌ ସମର୍ପିତା ନୁହନ୍ତି। ପୁଣି ସେମାନଙ୍କ ସ୍ୱାମୀଗଣ ଠିକ୍ ସମାନ ଧରଣର ଅଟନ୍ତି। ମନେ ରଖନ୍ତୁ, ଜୀବିତ ଥିବା ପର୍ଯ୍ୟନ୍ତ ଆପଣ ବିବାହର ଶପଥରେ ବନ୍ଧା ଅଟନ୍ତି, ପରସ୍ପର ସହିତ ତଦ୍ରୁପ ଅଟନ୍ତି। ପରମେଶ୍ୱର ପୃଥିବୀରେ ଯାହାକୁ ଯୋଡ଼ିଛନ୍ତି, ତାହାକୁ ସ୍ୱର୍ଗରେ ମଧ୍ୟ ଯୋଡ଼ିଛନ୍ତି, ବୁଝନ୍ତି। ଆଉ ତେଣୁ ତତ୍ର ତାହା ଦେଖିଲି, ପୁଣି ସେହି ନାରୀଗଣ ମୋଆକୁ ଦୌଡ଼ି ଆସିଲେ, ପୁଣି ସେମାନଙ୍କର ହସ୍ତଦୟକୁ ମୋର ଚାରିଆଡ଼କୁ ଘେରାଇ ମୋତେ କୁଣ୍ଢାଇ ଧରିଲେ, ପୁଣି ମୋ ଠାରେ ଝୁଲି କଲେ ଆଉ କହିଲେ, ହେ ଆମମାନଙ୍କର ଭାଇ। ପୁଣି ସେମାନେ ନାରୀଗଣ ଥିଲେ, ତଥାପି ସେହି ସ୍ଥାନରେ ପାପର କୌଣସି ଦେଶବାସ୍ତ୍ର ରହିପାରେ ନାହିଁ, ବୁଝନ୍ତି ତ। ସେମାନେ ନାରୀଗଣ ଥିଲେ, ଆଉ ବୁଝନ୍ତୁ ଏତେବେଳେ ଆମମାନଙ୍କୁ କଣ ହୋଇଥିଲା। ଜଣେ ନାରୀ ଏକ ଭିନ୍ନ ଗ୍ରନ୍ଥି ସହିତ, ଏକ ସ୍ଥିର ଶାରୀରିକ ଗ୍ରନ୍ଥି ସହିତ ରହିଛନ୍ତି, ପୁଣି ଜଣେ ପୁରୁଷ ନରର ଗ୍ରନ୍ଥି ସହିତ ରହିଛନ୍ତି। ଏହା ସନ୍ତାନମାନଙ୍କୁ ଉତ୍ପନ୍ନ କରିବାର ପନ୍ଥା ଅଟେ, ସେଠାରେ କିନ୍ତୁ ଏହା ସେପ୍ରକାର ପରିଚିତ ହେବ ନାହିଁ। ସେମାନେ ସମସ୍ତେ ଗୋଟିଏ ପ୍ରକାରର ଗ୍ରନ୍ଥିର ଅଧିକାରୀ ହେବେ, ତଥାପି ସେମାନେ ଏକ ଢାଞ୍ଚାରେ ରହିଥିବେ। ସେହି ପାର୍ଥିବ ଶରୀରଟିକୁ ଯାହାକୁ ସେମାନେ ଏହି ପୃଥିବୀରେ ଧାରଣ କରି ରହିଥିବେ, ସେଠାରେ ମଧ୍ୟ ତାହାକୁ ଅଧିକାର କରି ରହିଥିବେ। ମାତ୍ର ସେଠାରେ କୌଣସି ପ୍ରକାର ପାପ ଦେଖାଦେଇ ନ ପାରେ, ସେଠାରେ ସମସ୍ତେ ଏକ ପ୍ରକାର ହେବେ। ସେଠାରେ ଆଉ ସନ୍ତାନ ସନ୍ତତି ଜାତ ହେବେ ନାହିଁ, ବୁଝନ୍ତି ତ? ତାହା ନିରାଟ ସତକଥା ଅଟେ। ଏହା ସବୁ ଠିକ ସେ ପ୍ରକାର ହିଁ ଅଟେ। ତେଣୁକରି ମୁଁ ଚାହିଁ କରି ଦେଖିଲି ଗୋଟିଏ ନାରୀଗଣ ସେଠାରେ ଥିଲେ, ଆଉ ସେମାନେ ମୋତେ ଉପରକୁ ଟେକି ଧରିଲେ। ଏହି ଭାଇମାନେ ଏକ ଉଚ୍ଚ ସ୍ଥାନକୁ ନେଇଯାଇ ମୋତେ ସେଠାରେ ବସାଇ ଦେଲେ। ମୁଁ ପଚାରିଲି, ତୁମେ ଏପରି କାହିଁକି କଲ? ସେ କହିଲେ, ପୃଥିବୀ ପୃଷ୍ଠରେ ତୁମେ ଜଣେ ନେତା ଥିଲ। ଆଉ କହିଲେ, ପୁଣି କହିଲେ, ତୁମେ ତ ସେ ବ୍ୟକ୍ତିଗତ ସେହି ଲୋକଗୁଡା କଟନ୍ତି। ପୁଣି ସେଠାରେ କେହି ଜଣେ ନାରୀ ଥିଲେ, ଆଉ ସେ ପାଖକୁ ଚାଲି ଆସିଲେ। ପୁଣି ସେ କହିଲେ, ଆମର ଅତି ବହୁମୂଲ୍ୟ ଭାଇ, ଅତି ସୁନ୍ଦରୀ ନାରୀ ଜଣକ ସେ ଥିଲେ। ଆଉ ସେ ଯେତେବେଳେ ମୋତେ ଅତିକ୍ରମ କରି ଆଗକୁ ବଢ଼ିଗଲେ, ଏଇ ରବଟି ଅଟକାଇ ଦେଲେ। ପୁଣି ପଚାରିଲେ, ତୁମେ ତାଙ୍କୁ ମନେ ପକାଇ ପାର କି? ମୁଁ କହିଲି, ନୁହେଁ। କହିଲେ, ସେ ଯେତେବେଳେ 90 ବର୍ଷରୁ ଉର୍ଦ୍ଧ ବୟସ୍କା ଥିଲେ, ସେତେବେଳେ ତୁମେ ତାଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲ, ବୁଝନ୍ତି ତ? ସେ ଯେ କାହିଁକି ବହୁମୂଲ୍ୟ ଭାଇ ବୋଲି କହିଲେ, ସେ କଥାକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ମୁଁ କହିଲି, ଭଲ କଥା, ତୁମେ କଣ ଯାଇଥାଉ କି? କହିଲେ, ନୁହେଁ, ଆମେ ଏଇଠାରେ ଅପେକ୍ଷା କରି ଅଛୁ। ମୁଁ କହିଲି, ମୁଁ ତ ପାର କରି ଆସିଅଛି, ମୁଁ ଯୀଶୁଙ୍କୁ ଦେଖିବାକୁ ଚାହେଁ। କହିଲେ, ତୁମ୍ଭେ ତାଙ୍କୁ ବର୍ତ୍ତମାନ ଦେଖିପାର ନାହିଁ, ଏହା ଧର୍ମଶାସ୍ତ୍ର ଯାଇ ଅଟେ। କହିଲେ, ବେଦୀ ତଳର ଆତ୍ମା ଗୁଡ଼ିକ କଟନ୍ତି, ସେ କିଛିଟା ଉପର ଆଡ଼କୁ ଅଛନ୍ତି, କୌଣସି ଏକ ଦିନ ସେ ଫେରି ଆସିବେ। ଆମମାନେ ଜଗତକୁ ଫେରି ଯାଉଅଛୁ, ଏଠାରେ ଆମମାନେ ଭୋଜନ କିମ୍ବା ପାନ କରିନଥାଉ। ମୁଁ କହିଲି, ମୁଁ ଏଥିପାଇଁ ଯେ ଭୟଭୀତ ଅଟେ, ସେଗୁଡ଼ାକୁ ଆପଣ ଅର୍ଥ କରନ୍ତି କି? କାହିଁକି? ଏହା ତ ବନ୍ଧୁଗଣ, ଏ ବିଷୟରେ କଥାବାର୍ତ୍ତା କରିବାକୁ ସେପରି କିଛି ଶବ୍ଦ ନାହିଁ। ଏହା ତ ସିଦ୍ଧତାର ବିଷୟ ଅଟେ, କରିବେ ନାହିଁ। ଉଚ୍ଚକୋଟୀର ଏହାକୁ କୌଣସି ଶବ୍ଦ ସହିତ ତୁଳନା କରାଯିବ ନାହିଁ। ମୁଁ ଜାଣିଥିବା ପରି ସେଠାରେ ଇଂରାଜୀ ଭାଷାର କୌଣସି ଉଚ୍ଚାରଣ ନାହିଁ, ଆଦୌ କୌଣସି ଶବ୍ଦର ବ୍ୟବହାର ନାହିଁ। ଏହା ଯେ କ'ଣ ଅଟେ, ତାହା ସର୍ବଦା ଭାବ ବିନିମୟ କରାଯାଇପାରେ। ମୁଁ ଯାହା ଜାଣେ, ତାହାର ଅପହଞ୍ଚ ଯେକୌଣସି ବିଷୟ ଅଟେ। ସେଠାରେ ସେ ଥିଲେ, ସେଠାରେ ରୋଗ ବ୍ୟାଧି ଆଦୌ ନଥିଲା, ଦୁଃଖ ଆଦୌ ନଥିଲା। ଆପଣ କଦାପି ମରିପାରନ୍ତି ନାହିଁ, ଆପଣ ପାପ କରିପାରନ୍ତି ନାହିଁ। ଏହା ତ କେବଳ ସିଦ୍ଧତାର, ଅତି ସିଦ୍ଧତାର ସ୍ଥାନ ଥିଲା। ହେ ବନ୍ଧୁଗଣ, ତୁମମାନେ ମନେ କରିବା ଉଚିତ ନୁହେଁ, ଆଦୌ ହାତଛଡ଼ା କରିବା ଉଚିତ ନୁହେଁ, ମନେ ରଖନ୍ତୁ। ଆଉ ମୁଁ ଯେତେବେଳେ ଛୋଟ ବାଳକଟିଏ ଥିଲି, ମୁଁ ନରକରେ ଏକ ଦର୍ଶନ ଦେଖିଥିଲି, ଜଣେ ସାନ ବାଳକ ଥିବା ଅବସ୍ଥାରେ ତାହା ଦେଖିଥିଲି। ଆଉ ଆଜିକାଲିର ନାରୀଗଣ ଯେ କୃପକାର ଧରଣର ଅଟନ୍ତି, ସେ କଥାକୁ ଆପଣମାନେ ଜାଣନ୍ତି, କିମ୍ବା ମହିଳାଗଣ ଯେ କୃପକାର ଆଚରଣ ବିଶିଷ୍ଟ ଅଟନ୍ତି, ସେ କଥାକୁ ଆପଣମାନେ ଜାଣନ୍ତି। ଜଣେ ନାରୀ ସେପରି ଧରଣର କାର୍ଯ୍ୟକୁ ଆଦୌ କରିବେ ନାହିଁ, ଏକ ଗଧିଆ ପରି ନିଜର ସେମାନଙ୍କ ଚକ୍ଷୁ ରଙ୍ଗ ଗୁଡାକ ବୋଳିବେ ନାହିଁ, କିମ୍ବା ନୀଳ ରଙ୍ଗର ସେପରି ଧରଣର ଏକ ରଙ୍ଗକୁ ସେମାନଙ୍କ ଚକ୍ଷୁରେ ବୋଳି ହେବେ ନାହିଁ। ମୁଁ ତାହାକୁ ଦେଖିଅଛି, ମୁଁ ତ ହୃଦବୋଧ କରୁଥିଲି। ଜଣେ ସାନ ବାଳକଟା ଥାଇ ମୁଁ ବହୁତ ଆଘାତ ପାଇଥିଲି, ମୁଁ ଗୁଳିବିଦ୍ଧ ଦ୍ୱାରା କ୍ଷତଗ୍ରସ୍ତ ହୋଇଥିଲି, ମୁଁ ତ ଖଟ ଉପରେ ଶୋଇଥିଲି, ପୁଣି ମୃତ୍ୟୁମୁଖୀ ହୋଇସାରିଥିଲି। ତଥାପି ମୋହର ଏହା ଦୃଢ଼ ଧାରଣା ଥିଲା ଯେ ପୁଣି ମୁଁ ସବୁବେଳେ ଜାଣିଥିଲି ଯେ ଜଣେ ପରମେଶ୍ୱର ଅବଶ୍ୟ ଅଛନ୍ତି। ସର୍ବପ୍ରଥମ ପ୍ରାର୍ଥନା ଯାହାକୁ କରିବା ପାଇଁ ମୁଁ ଚେଷ୍ଟା କରିଥିଲି, ତାହାକୁ ମୁଁ ମନେ ପକାଏ। ତେବେ ଗୋଟିଏ ଶବ୍ଦ ଯାହାକୁ ମୁଁ କହିପାରିଥିଲି, ଏ କଥାକୁ ମୁଁ କଦାପି କହିନଥିଲି, ପୂର୍ବେ କହିନଥିଲି, ଠିକ ଏତିକି ବେଳେ କହିବି ବୋଲି ମୁଁ ଅନୁଭବ କରେ। ମୁଁ ଗୁଳିବିଦ୍ଧ ହୋଇଥିଲି, ଗୋଟିଏ କ୍ଷେତ୍ର ମଧ୍ୟ ପରି ରହି ମୃତପ୍ରାୟ ଶୋଇପଡ଼ିଥିଲି। ଆଉ ଗୋଟିଏ ମାତ୍ର ଅନୁରୋଧ ଯାଚନା ଯାହାକୁ ମୁଁ ପରମେଶ୍ୱରଙ୍କର କରିପାରିଥିଲି, ତାହା ଏପରି ଥିଲା, ମୁଁ କହିଥିଲି, ହେ ପ୍ରଭୁ, ଆପଣ ଜାଣନ୍ତି ମୁଁ କଦାପି ବ୍ୟଭିଚାର କାର୍ଯ୍ୟ କରିନାହିଁ। ବୁଝନ୍ତି ତ, ଜଣେ ସାନ ବାଳକର ନ୍ୟାୟ, ପ୍ରାୟ 15 ବର୍ଷର ଜଣେ ଯୁବକ ଥାଇ ମୁଁ ପବିତ୍ର ଭାବେ ବଞ୍ଚିବାକୁ ଯତ୍ନ କରିଥିଲି। ଆଉ ମୁଁ କହିଥିଲି, ମୁଁ ପବିତ୍ର ଭାବେ ଜୀବନଯାପନ କରିଅଛି, ପୁଣି ତାହା ହିଁ ସବୁକିଛି ଥିଲା ଯାହାକୁ ମୁଁ କହିପାରିଥିଲି, ତାହା ହିଁ ସବୁକିଛି ଯୋଗ୍ୟତା ଥିଲା ଯାହାକି ତାଙ୍କ ପ୍ରତି ସମର୍ପଣ କରିପାରିଥିଲି। ଆଉ ତତ୍ପରେ ସେଠାରେ ଶୋଇ ରହିଥିବା ଅବସ୍ଥାରେ ଯେତେବେଳେ ଚିକିତ୍ସକ ମହାଶୟ ମୋ ପାଖରୁ ଚାଲିଯାଇ ଦୂରେଇ ଗଲେ, ଆଉ ମୁଁ ସ୍ୱୟଂ ଅନୁଭବ କଲି ଯେ ମୁଁ ଅନ୍ଧକାରର ଉତ୍ତରକାଳ ଆଡ଼କୁ ଧସେଇ ଚାଲିଛି, ପୁଣି ଏପରି ଧାରଣା ହେଲା। ମୁଁ ବାପାଙ୍କ ପାଇଁ ଚିତ୍କାର କରିଥିଲି, ହେ ପିତା ମୋତେ ସାହାଯ୍ୟ କରନ୍ତୁ, ସେଠାରେ ବାପା ନଥିଲେ, ମା ମୋତେ ସାହାଯ୍ୟ କର, ସେଠାରେ ମା ମଧ୍ୟ ନଥିଲେ, ପରମେଶ୍ୱର ମୋତେ ସାହାଯ୍ୟ କରନ୍ତୁ, ସେଠାରେ ପରମେଶ୍ୱର ସୁଦ୍ଧା ନଥିଲେ। ଏହା ତ କେବଳ ରସାତଳର ସ୍ଥାନ, ଭୟଙ୍କର ଓହୋ ରାତ୍ରିର ପଳାପର ସ୍ଥାନ ଥିଲା, ନିଆଁ ଜଳୁଥିଲା, ଜ୍ୱଳନ୍ତ ଜଳକର ସ୍ଥାନଟି ପ୍ରୀତିଜନକ ସ୍ଥାନ ହୋଇଥାନ୍ତା, ତେଣୁ ଦୂରେଇ ରହି ସେଠାରେ ଉପସ୍ଥିତ ଥିବାଟା ଉତ୍ତମ ହୋଇଥାନ୍ତା। ଆଉ ସେଠାରୁ ବାହାରି ଆସିଲା ପରେ ମୁଁ ବିଚାର କଲି, ଓହୋ କି ଭୟାନକ ସ୍ଥାନ। ଥରକୁ ଥର ଏହିପରି ଭାବରେ ସେହିପରି ଏକ ସ୍ଥାନରେ ମୁଁ ଯାଇ ପହଞ୍ଚିଲି ଯାହାକି ନିଆଁରେ ପୁଣି ଅନ୍ଧକାରରେ ପୁଣି କଷଣରେ ଭରପୁର ଥିଲା। ଆଉ ଓହୋ ସେପରି ଧରଣର ଏକ ଅନୁଭୂତି ଥିଲା, ମୋ ଉପରେ ତାହା ମୃତ୍ୟୁର ବିଭୀଷିକା ଥିଲା। ସେହି ନାରୀଗଣ ମୋ ଆଡ଼କୁ ଆସୁଥିବାର ମୁଁ ଦେଖିପାରିଲି। ସେପରି ଧରଣର ରଙ୍ଗ ବେରଙ୍ଗ ଚକ୍ଷୁରେ ସଜାଇ ହୋଇ ଆସି ସେମାନେ ଆସୁଥିଲେ। ଆଉ ମନେ ରଖନ୍ତୁ, ତା 45 ବର୍ଷ ତଳର କଥା, ପ୍ରାୟ 40 ବର୍ଷ ତଳର କଥା। ଯେକୌଣସି ଭାବେ ଯାଉଥିଲେ ସେମାନେ ଓହୋ ଆହା ଓହୋ ଆହା କରି ଯାଉଥିଲେ। ମୁଁ କହିଲି ସେଠାରେ ମୁଁ କଣ ସବୁବେଳେ ରହିବି? ସବୁବେଳେ ମୁଁ କହିଲି, ହେ ପରମେଶ୍ୱର, ଏହି ସ୍ଥାନରୁ ବାହାରି ଯିବାକୁ ତମେ ଯଦି ମୋତେ ସେପରି ଅନୁଗ୍ରହ ଦେଖାଅ, ତେବେ ତ ଆପଣଙ୍କ ସମ୍ବନ୍ଧରେ ଲଜ୍ଜିତ ହେବାକୁ ମୁଁ କଦାପି ପୁନଃ ସେପରି କାର୍ଯ୍ୟ କରିବି ନାହିଁ। ହେ ପରମେଶ୍ୱର, ମୋତେ ଗୋଟିଏ ମାତ୍ର ସୁଯୋଗ ଦିଅନ୍ତୁ। ସର୍ବପ୍ରଥମ ଅନୁଭୂତିକୁ ଆପଣ ଜାଣନ୍ତୁ, ମୁଁ ସ୍ୱୟଂରୁ ଫେରି ଆସୁଥିବାର ଅନୁଭୂତିକୁ ପାଇଲି। ଆଉ ଚିକିତ୍ସକ ମହାଶୟ ସତର୍କ ହୋଇଗଲେ, କାରଣ ମୋର ହୃତ୍ସ୍ପନ୍ଦନ ମିନିଟ୍ କେବଳ 17 ଥର ହେଉଥିଲା। ମୁଁ ସମ୍ପୂର୍ଣ୍ଣ ରୂପେ ରକ୍ତାକ୍ତ ହୋଇପଡ଼ିଥିଲି ଓ ମୋର ରକ୍ତ ବାହାରି ସବୁକିଛି ବିଷୟକୁ ରକ୍ତମୟ କରି ପକାଇଥିଲା। ମୋର ନିଜ ରକ୍ତ ଉପରେ ମୁଁ ଶୋଇଥିଲି ଆଉ ମୁଁ ବିବ୍ରତ ହେଉଥିଲି। କୌଣସି ଏକ ଦିନ ତାହା ପୁନର୍ବାର ଘଟି ପକି ପ୍ରାୟ 2 ବର୍ଷ ପୂର୍ବେ ମୁଁ ଯେତେବେଳେ ଟ୍ୟୁସନକୁ ଚାଲିଗଲି, ସେତେବେଳେ ମୋର ପତ୍ନୀଙ୍କ ସହିତ ମୁଁ ଜେସି ପେନିଙ୍କ ଦୋକାନକୁ ଯାଇଥିଲି। ସେହିପରି ଭାବରେ ମୁଁ ସେଠାରେ ବସିଥିଲି ଆଉ ନିଜର ମୁଣ୍ଡ ତଳକୁ କରି ମୁଁ ଅପେକ୍ଷା କରୁଥିଲି। ଯେହେତୁ ଆପଣମାନଙ୍କୁ ଜଣା ନାରୀମାନେ ଯେ କେତେ ବିଳମ୍ବ ସମୟ ଧରି ସଉଦାପତ୍ର କରିଥାନ୍ତି, ପୁଣି ମୁଁ ଥିଲି, ମୁଁ ବସିଥିଲି, ପୁଣି ମୋର ମୁଣ୍ଡ ଠିକ ଏହିପରି ଭାବରେ ତଳକୁ ନଇ ରହିଥିଲା। ପୁଣି ଜଣେ ଏକ ତଳନା ଶ୍ରେଣୀ ତଳି ଆସୁଥିଲା, ପୁଣି କହିଲେ କେତେକ ନାରୀ ଠିଆ ହୋଇ ଆସୁଥିଲେ, ପାଣିର ଢେଉ ପରି କେଶ ଗୁଡାକ ଲଟକାଇ ରଖି ଆସୁଥିଲେ। ସେହି ପ୍ରକାରେ ସେମାନେ କରିଥାନ୍ତି ବୋଲି ଆପଣମାନଙ୍କୁ ଜଣା। ଆଖି ଗୁଡାକୁ ରଙ୍ଗରେ ମଢାଇ ରଖି ଠିକ ସେହିପରି ଭାବରେ ଆଗକୁ ବଢୁଥାନ୍ତି। ପୁଣି ସେମାନେ ସ୍ପେନୀୟ ଭାଷାରେ କଥାବାର୍ତ୍ତା କରୁଥିଲେ ଆଉ ପୁଣି ତାହା ସେପକାର ଥିଲା। ଏହିସବୁ ତାହା ଦର୍ଶନଟି ଥିଲା। ପୁଣି ଥରେ ଦୃଷ୍ଟପଟକୁ ଆସି ଘଟଣାଟି ଥିଲା, ଏହା ସେଠାରେ ତଦୁପଧାରଣ ଥିଲା। ଓ ଓ ହେ ଭାଇ, ହେ ଭଉଣୀ, ଆପଣମାନଙ୍କୁ ମୋତେ କିଛିଟା କହିବାକୁ ଦିଅନ୍ତୁ। ଏହା ବର୍ତ୍ତମାନ ପରିହାସଜନକ ବୋଲି ଧାରଣା ହୋଇପାରେ, ମାତ୍ର ଆପଣ ଥରକ ପାଇଁ ତାହା ମଧ୍ୟକୁ କେବଳ ପ୍ରବେଶ କରନ୍ତୁ। ଏହା ତାହା ଏକ ଭୟାନକ ବିଷୟ ଅଟେ, ସେହି ମାର୍ଗରେ ଆପଣମାନେ କଦାପି ଯାଆନ୍ତୁ ନାହିଁ। ମୁଁ ଜଣେ ବୟସ୍କ ବ୍ୟକ୍ତି ହୋଇଥିବା ଦୃଷ୍ଟିରୁ, ଜଣେ ସେବକ ହୋଇଥିବାରୁ ମୁଁ ଜଗତର ପ୍ରତ୍ୟେକ ସ୍ଥାନରେ ପ୍ରଚାର କରିଥିଲି, ଲକ୍ଷ ଲକ୍ଷ ବନ୍ଧୁମାନଙ୍କୁ ହାସଲ କରିଥିଲି। ତଥାପି ସେ ଦୂରବର୍ତ୍ତୀ ସ୍ଥାନରେ ମୁଁ ଯେ ଆପଣମାନଙ୍କ ସହିତ ଠିଆ ହେବି ସେ କଥାକୁ ମୁଁ ଜାଣେ। ଜଗତର ସକଳ ପ୍ରକାର ବିଷୟବସ୍ତୁରୁ ବାହାରି ଯାଆନ୍ତୁ। ପୁଣି ଆପଣମାନେ ମଧ୍ୟ ଯଦି ଅନ୍ୟ କୌଣସି ବିଷୟ ଥାଏ, ପୁଣି ଯେପରି ଧରଣରେ ଆପଣ କାର୍ଯ୍ୟ କରନ୍ତି, ଯଦି ସେପରି ଧରଣର ବ୍ୟବହାର ଆପଣମାନେ ଅଦ୍ୟାବଧି କରନ୍ତି, ଆଉ ଜଗତର ସକଳ ପ୍ରକାର ବିଷୟ ଯଦି ଆପଣମାନଙ୍କ ମଧ୍ୟରେ ରହି ଅଦ୍ୟାବଧି ରହିଥାଏ, ତେବେ ମନେ ରଖନ୍ତୁ ଯେ ଆପଣମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ନୁହନ୍ତି, ଆପଣମାନେ କେବଳ ମଣ୍ଡଳୀର ସଦସ୍ୟ ଅଟନ୍ତି। ଯେତେବେଳେ ପର୍ଯ୍ୟନ୍ତ ସେହି ଆହ୍ୱାନର ରବଟି ସେ ଗଭୀରଟି ଅନ୍ୟ ଗଭୀରକୁ ନ ଡାକନ୍ତି, ସେତେବେଳେ ପର୍ଯ୍ୟନ୍ତ ଆପଣମାନେ ଈଶ୍ୱରଙ୍କର ନୁହନ୍ତି, ବୁଝନ୍ତି ତ? ଠିକ ସେହିପରି ମାଛ ଶରୀରରେ ପରଟିଏ ଡେଣାଟିଏ ଜାତ ହେଲା ପୂର୍ବେ ପହଁରିବା ପାଇଁ ଜଳ ହେବା ଆବଶ୍ୟକ ଅଟେ, ଅନ୍ୟଥା ତାକୁ ପରଟିଏ ହାସଲ କରିବାର ଆବଶ୍ୟକତା ନଥିଲା। ପୃଥିବୀ ପୃଷ୍ଠରେ ଗଛଟିଏ ବଢ଼ିବା ପୂର୍ବରୁ ଏକ ପୃଥିବୀକୁ ନିଶ୍ଚିତ ରୂପେ ପରିଚିତ ହେବାକୁ ଥିଲା, ଅନ୍ୟଥା ଏହା ଉପରେ ବଢ଼ିବା ପାଇଁ କୌଣସି ବୃକ୍ଷର ସ୍ଥିତି ରହିନଥାନ୍ତା, ଗଛଟିଏ ପାଇଁ କୌଣସି ଆବଶ୍ୟକତାର କାରଣ ନଥିଲା, ଏହାକୁ ସମାନ୍ତର ରୂପେ ଅବସ୍ଥାନ ରହିଥିବାର ଆବଶ୍ୟକ ନଥିଲା। ସୃଷ୍ଟିଟିଏ ପରିଚୟକୁ ଆସିବା ପୂର୍ବେ ଜଣେ ସ୍ରଷ୍ଟାଙ୍କ ସତ୍ତା ରହିବା ନିଶ୍ଚିତ, ଧାର୍ମିକତା ନିମନ୍ତେ ଖିରିତ ଓ ଦୂଷିତ ଲୋକ ଧନ୍ୟ, ବୁଝନ୍ତି ତ? ଆମ୍ଭମାନଙ୍କ ମଧ୍ୟରେ କିଛି ନା କିଛି ବିଷୟ ଅବଶ୍ୟ ରହିଛି। କିଛି ସମୟ ପୂର୍ବେ ଆପଣମାନେ ନିଜ ନିଜର ହାତ ଗୁଡାକ ଉପରକୁ ଉଠାଇଥିଲେ, ପରମେଶ୍ୱର ବିଷୟରେ ମୁଁ ଅଧିକ କିଛି ବିଷୟ ଜାଣିବାକୁ ଚାହେଁ ତାହା କହିଥିଲେ, ଧ୍ୟାନ ଦିଅନ୍ତି ତ? ଆବଶ୍ୟକ କରୁଥିବା କୌଣସି ବିଷୟ ସେଠାରେ ରହିଅଛି। ପୁଣି ଆପଣ ଯଦି ଜଗତକୁ ପ୍ରେମ କରନ୍ତି, ସେହି ମାର୍ଗରେ ଯାଉଥାନ୍ତି, ଜଗତର ବିଶ୍ୱାସକ୍ତ ସବୁ ଆପଣମାନଙ୍କ ମଧ୍ୟରେ ଯଦି ବାସ କରି ରହିଥାଏ, ଜଗତ ରୀତିନୀତି ଅନୁସାରେ ଆପଣ ଯଦି ଅଗ୍ରସର କରିବେ, ପୁଣି ସେହି ପତନର ମଧ୍ୟରେ ତେବେ ଆପଣମାନେ ପଡ଼ିବେ, ଲକ୍ଷ୍ୟ କରନ୍ତି ତ? କହିଲୁ ବାହାରି ଆସନ୍ତୁ, ଆପଣମାନେ ତ ଜଣେ ରାଜାଙ୍କର, ସେହି ରାଜାଙ୍କର ପୁତ୍ରଗଣ ଆଉ କନ୍ୟାଗଣ ଅଟନ୍ତି, ଜଣେ ସୁଶୀଳା ନାରୀ ପୁଣି ଜଣେ ଭଦ୍ର ବ୍ୟକ୍ତି ହୋଇ ରହନ୍ତୁ, ଖ୍ରୀଷ୍ଟିଆନମାନଙ୍କ ପରି ଚାଲନ୍ତୁ, ଖ୍ରୀଷ୍ଟିଆନମାନଙ୍କ ପରି ବଞ୍ଚନ୍ତୁ, ଖ୍ରୀଷ୍ଟିଆନମାନଙ୍କ ପରି ବ୍ୟବହାର କରନ୍ତୁ। ମନେ ରଖନ୍ତୁ ଏହିସବୁ ମନ୍ତବ୍ୟ ସହିତ ମୁଁ ଯେ ଆପଣମାନଙ୍କ ସହିତ ବିଚାର ସିଂହାସନ ନିକଟରେ ଭେଟ ହେବି ସେ କଥାକୁ ମନେ ରଖନ୍ତୁ, ବୁଝନ୍ତି ତ? ଆପଣଙ୍କର ଦୂରବୀନ ଯନ୍ତ୍ର ସାହାଯ୍ୟରେ ଆଜି ରାତ୍ରି କାଳେ ଦେଖନ୍ତୁ ପୁଣି ମୁଁ ଯେ କେଉଁ ମାର୍ଗରେ ଥାଇ ଅଗ୍ରସର ହେଉଛି ସେ ବିଷୟକୁ ବୁଝନ୍ତି କି ଯୀଶୁ ମୋ ପାଇଁ ଏକ ସ୍ଥାନକୁ ଏକ ଶରୀରକୁ ପ୍ରସ୍ତୁତ କରୁଛନ୍ତି କି ସେହି ଶରୀରଟି ସିଦ୍ଧ ଶରୀର ଅଟେ ସେହି ଶରୀରଟି ନିୟମାଧିକ ହୋଇ ପଚିତ ହୁଏ ଏହା ତ ପରମେଶ୍ୱରଙ୍କ ଉପସ୍ଥିତିରେ ଏକ ପୁତ୍ର କନ୍ୟାର ଅବସ୍ଥିତି ଅଟେ ସେଠାରେ ସେହି ଜନ୍ମଲାଭ କରିବା ପାଇଁ ମୁଁ ଏହି ସ୍ଥାନରେ ଜନ୍ମ ଯନ୍ତ୍ରଣାରେ ଗ୍ରସ୍ତ ହୋଇ ରହିଅଛି ଯଦି ମୁଁ ଅଦ୍ୟାବଧି ଜଗତକୁ ସ୍ନେହ କରୁଥାଏ ତେବେ ତାହା ମୋତେ ଦର୍ଶାଇଥାଏ ଯେ ମୁଁ ନୁହେଁ ସେଠାରେ ମୋର ଏକ ଶରୀରକୁ ମୁଁ ଲାଭ କରିନାହିଁ ମୁଁ ତ କେବଳ ଏକ ମଣ୍ଡଳୀର ସଦସ୍ୟ ଅଟେ ମୁଁ ପରମେଶ୍ୱର ଏକ ବୀଜାଣୁ ଆଦୌ ନଥିଲି ମୁଁ ତାହା ନୁହେଁ ସେ ମୋର ପିତା କଦାପି ନୁହନ୍ତି ସେ କହିଲେ ଯଦି ତୁମମାନେ ଶାସନକୁ ସହି ନ ପାର ତାହା ହିଁ ଯାହାକୁ ଆପଣମାନେ ବର୍ତ୍ତମାନ ହାସଲ କରୁଛନ୍ତି ତେବେ ତ ତୁମମାନେ ଜାରଜ ଅଟ ପୁଣି ପରମେଶ୍ୱରଙ୍କ ସନ୍ତାନଗଣ ଆଦୌ ନୁହଁ ତାହା ସତ୍ୟକଥା ଅଟେ ନା ବାଇବଲ ତାହା କହେ ନା ଆମେନ୍ ଯଦି ପରମେଶ୍ୱରଙ୍କର ଅନୁଶାସନକୁ ତୁମମାନେ ସହି ନ ପାର ଯେତେବେଳେ ଧର୍ମଶାସ୍ତ୍ର ଯେ ଆପଣମାନଙ୍କୁ ଏକ ଯୋଗ୍ୟ ପଥ ଉପରେ ବ୍ୟବସ୍ଥିତ କରୁଅଛି ସେ ବିଷୟକୁ ଦେଖନ୍ତି ଆପଣମାନେ କହନ୍ତି ଆରେ ବା ସେ ବ୍ୟକ୍ତିଙ୍କ ଠାରୁ ମୁଁ ଆଦୌ ଶୁଣିବାକୁ ଚାହେଁ ନାହିଁ ମୁଁ ଅଟେ ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ ମୁଁ କରିଥାଏ ଭଲ କଥା ଆଗକୁ ବଢି ଚାଲନ୍ତୁ ଧ୍ୟାନ ଦିଅନ୍ତି ତ ତେବେ ତ ଏହା ନିଶ୍ଚିତ ରୂପେ ଏକ ପ୍ରମାଣ ଅଟେ ଯେ ଆପଣ ପରମେଶ୍ୱରଙ୍କ ଜଣେ ସନ୍ତାନ ନୁହନ୍ତି ମାତ୍ର ପରମେଶ୍ୱରଙ୍କ ଜଣେ ପ୍ରକୃତ ସନ୍ତାନ ସେ ତ କ୍ଷୁଦିତ ଓ ତୃଷିତ ଅଟନ୍ତି କାହିଁକି ଆପଣଙ୍କ ହୃଦୟରେ ଯଦି ସେପରି କିଛି ଆହ୍ୱାନ ବିଷୟ ରହିଅଛି ପୁଣି ଏହାକୁ ଯେ ଆପଣ ଆବଶ୍ୟକ କରୁଛନ୍ତି ସେ ବିଷୟରେ ଆପଣଙ୍କୁ ଅବଗତ କରାଯାଉଛି ପୁଣି ଏହା ସେଠାରେ ଲୋଡ଼ା ରହିଛି ତେବେ ଏହା ସେ କଥାକୁ ଦର୍ଶାଉଛି ଯେ ସେଇଠାରେ କିଛିଟା ବିଷୟ ଏହାକୁ ଆତୁରତା ସହିତ ଲୋଡ଼ୁଅଛି ଆପଣଙ୍କୁ ସେଟାକୁ ଟାଣି ଦେବାକୁ ତାହା ଚେଷ୍ଟା କରୁଅଛି ସେଇଠାରେ ଶରୀରଟିଏ ରହିଛି ଯାହାର ଏକ ନମୁନା ଏହି ଶରୀରଟି ଏଠାରେ ବହନ କରି ରହିଅଛି ଏହିଟିକୁ କେଉଁ କାରଣ ପାଇଁ ଆପଣମାନେ ବ୍ୟବହାର କରୁଛନ୍ତି ଶୈତାନକୁ ପୁଣି ଜଗତକୁ ଗୌରବ ଦେବା ନିମନ୍ତେ କି ପୁଣି ଫେସନ ଗୁଡାକୁ ଆଉ ସେପଟି ଥର ବିଷୟ ଗୁଡାକୁ ପ୍ରଦର୍ଶନ କରିବା ପାଇଁ କି ଆପଣ ସ୍ୱର୍ଗ ଆଡ଼କୁ ଅନାଇ ରହିଛନ୍ତି କି ସେଠାରେ ସେହି ଉର୍ଦ୍ଧ୍ୱସ୍ତ ସ୍ଥାନରେ କିଛିଟା ବିଷୟ ରହିଅଛି ନିଜର ଜୀବନ ଦ୍ୱାରା ଆପଣ ପରମେଶ୍ୱରଙ୍କ ଗୌରବ କୀର୍ତ୍ତନ କରୁଛନ୍ତି କି ମୋର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି ଯଦି ନ ଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି ମୁଁ ତୁମ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି ଆଉ ପୁନର୍ବାର ଆସିବି ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମମାନେ ମଧ୍ୟ ସେହିପରି ସେହି ସ୍ଥାନ ରହିବ ଏଥି ନିମନ୍ତେ ତୁମମାନଙ୍କୁ ଆପଣ ଘେନିଯିବି ଯାହା ଘଟିବାକୁ ଅଛି ବର୍ତ୍ତମାନ ଏହିସବୁ ବିଷୟ ଯାହା ରହିଛି ତାହା ସବୁ କେବଳ ଅସ୍ପଷ୍ଟ ଉଠେ ଯାହା କିଛି ଘଟଣା ଘଟିବାକୁ ଅଛି ସେଗୁଡାକୁ କେବଳ ଆହ୍ୱାନ ଦେଉଅଛି ଆସନ୍ତୁ ପ୍ରାର୍ଥନା କରିବା ଗୁରୁତର ସହିତ ଚିନ୍ତା କରନ୍ତୁ ଖ୍ରୀଷ୍ଟିଆନ ବନ୍ଧୁଗଣ ଆପଣମାନେ କଣ ଏପରି କରିବେ ଖୁବ୍ ବ୍ୟସ୍ତତାର ସହିତ ଗୁରୁତର ଭାବେ ଚିନ୍ତା କରନ୍ତୁ ଖେଳ ଭର ପାଇଁ ସେପରି କରନ୍ତୁ କିଛି ଖେଳ ପାଇଁ ଆମମାନେ ଅନେକ ସମସ୍ତେ କେବଳ ନିରବ ହୋଇଯିବା ପବିତ୍ରତ୍ମ କଥାବାର୍ତ୍ତା କରିବାକୁ ଦିଅନ୍ତୁ ଆଉ ବହୁ ବର୍ଷ ପୂର୍ବେ ହେ ପେଣ୍ଟିକଷ୍ଟ ଲୋକମାନେ ତୁମମାନ ମଧ୍ୟକୁ ପ୍ରଭୁ ଯୀଶୁ ମୋତେ ପ୍ରେରଣ କରିଥିଲେ ଏଠାରେ ଆପଣମାନଙ୍କ ପୁତ୍ରଗଣଙ୍କ ମଧ୍ୟରେ ଜଣେ ଉପସ୍ଥିତ ଅଛି ଯିଏକି ଆପଣମାନଙ୍କ ପାଳକର ସ୍ଥାନକୁ ଅଙ୍କିତ କରିଅଛି କହିଥିଲେ ସେମାନଙ୍କ ମଧ୍ୟରୁ ଫଳସ୍ୱରୂପ ହୋଇ ଆସିଥିବା ସେ ତ ପ୍ରଭୁ ଯୀଶୁଙ୍କୁ ଅନ୍ଧ ହୋଇସାରିଥିବା ଚକ୍ଷୁ ଦୁଇଟିକୁ ଖୋଲି ଦେଇଥିବା ବିଷୟକୁ ଦେଖିଥିଲେ ସେ କହିଥିଲେ ପ୍ରସ୍ତୁତ କରାଅ ମହାରଥୀଗଣ ଲୋପ ପାଇବାରେ ଲାଗିଛି ମୁଁ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟତାର ସେବା କାର୍ଯ୍ୟ ହାସଲ କରି ରହିଅଛି କିନ୍ତୁ ମୁଁ ଚିନ୍ତା କରେ ଯେ ପୀଡିତ ଥିବା ଅନେକ ବ୍ୟକ୍ତିଙ୍କ ପାଇଁ ମୁଁ ପ୍ରାର୍ଥନା କରିଅଛି ସେମାନେ ସୁସ୍ଥ ହୋଇଥିଲେ ପ୍ରଭୁ ପ୍ରାର୍ଥନାର ଉତ୍ତର ଦେଇଥିଲେ ପୁଣି ପୀଡିତଙ୍କୁ ସୁସ୍ଥ କରିଥିଲେ କିନ୍ତୁ ଆପଣମାନେ ତ ଜାଣନ୍ତି ସେ ବ୍ୟକ୍ତିଙ୍କ ମଧ୍ୟରୁ କେତେକ ଜଣ ଯେଉଁମାନେ ସୁସ୍ଥ ହୋଇଥିଲେ ସେମାନେ ମରିସାରିଛନ୍ତି ଆଉ ଆପଣ ଯେ କେତେ ଭୟଙ୍କର ରୋଗରେ ପୀଡିତ ଥାନ୍ତୁ ନା କାହିଁକି ସେଥିରେ କିଛି ହେଲେ ଯାଇ ଆସେ ନାହିଁ ଯଦିଓ ଆପଣ ସୁସ୍ଥ ହୋଇଯାନ୍ତି ତଥାପି ଯେକୌଣସି ରୂପେ ଆପଣ ଦିନେ ଅବଶ୍ୟ ମରିବେ କିନ୍ତୁ ସେହି ପ୍ରାଣଟି ହେ ମୋର ବହୁମୂଲ୍ୟ ଭାଇ ସେହି ପ୍ରାଣଟି ମୋର ବହୁମୂଲ୍ୟ ଭଉଣୀ ତା ବିଷୟରେ ଆପଣମାନେ ବର୍ତ୍ତମାନ ବିଚାର କରନ୍ତି ନାହିଁ କି ତାହା ତ ଚିରସ୍ଥାୟୀ ଅଟେ ପରମେଶ୍ୱରଙ୍କ ସେହି ପ୍ରେମଟି ଯଦି ତା ମଧ୍ୟରେ ନାହିଁ ତେବେ ଆକର୍ଷଣ କରିବାକୁ ସେଠାରେ କିଛି ହେଲେ ନାହିଁ ତେଣୁ ହେ ପରମେଶ୍ୱର ଆଜି ରାତିରେ କିଛି ନୂତନ ଧରଣ ବିଷୟ ଆପଣ ମୋ ଠାରେ ଆରମ୍ଭ କରନ୍ତୁ ଏପରି କହି ଆପଣମାନେ ନିବେଦନ କରିବେ ନାହିଁ କି ପ୍ରଭୁ ମୁଁ ଆପଣଙ୍କୁ ସ୍ନେହ କରେ ମୁଁ ତ ଆପଣଙ୍କୁ ସ୍ନେହ କରିବାକୁ ଚାହେଁ ପୁଣି ମୋହର ମଧ୍ୟରେ ଏପରି କିଛି ବିଷୟ ବାସ କରନ୍ତି ଯିଏକି ମୋତେ କହନ୍ତି ଯେ ମୋତେ ଆପଣଙ୍କର ଅତି ନିକଟରେ ବାସ କରି ରହିବାକୁ ଅଛି ହେ ପ୍ରଭୁ ମୁଁ ଠିକ୍ ଏହି ମୁହୂର୍ତ୍ତରେ ଆସିବାକୁ ଚାହେଁ ପୁଣି ତାହାକୁ କରିବାକୁ ଚାହେଁ ନା ସେହି ପ୍ରକାର ଧରଣର ଜଣେ ବ୍ୟକ୍ତି କିମ୍ବା ବ୍ୟକ୍ତିଗଣ ଏହି ଭବନ ମଧ୍ୟରେ ପରିଚିତ ଥାନ୍ତି କିମ୍ବା ଏହି ଭବନ ବାହାରେ ଥାନ୍ତି, ତେବେ ଖ୍ରୀଷ୍ଟଙ୍କ ସେବକ ହୋଇଥିବା କାରଣରୁ ମୁଁ ଆପଣମାନଙ୍କୁ ଆହ୍ୱାନ ଦିଏ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ ଦିଏ, ଆପଣମାନେ ନିଜର ମସ୍ତକ ଅବରୋଧ କରି ନିଜ ହସ୍ତକୁ ଉପରକୁ ଟେକି କେବଳ ଏତିକି କହିବେ କି ହେ ପରମେଶ୍ୱର, ପ୍ରେମିକ ପରମେଶ୍ୱର, ମୋତେ ଅଧିକରୁ ଅଧିକ ନିକଟତର କରନ୍ତୁ। ଆପଣ ନିଜର ବଚନରେ ଯାହା କିଛି ନିର୍ଦ୍ଦେଶକୁ ଦେଇଛନ୍ତି ସେସବୁର ସହିତ ମୁଁ ସମତୁଲ ହୋଇ ରହିବାକୁ ଚାହେଁ। ନିଜ ନିଜର ହାତ ଉପରକୁ ଉଠାନ୍ତୁ, କେବଳ ଅତି ବିଶ୍ୱାସ ଭାଜନ ହୋଇ ବର୍ତ୍ତମାନ ରହନ୍ତୁ, କେବଳ ଚିନ୍ତା କରନ୍ତୁ। ଆଉ ସେମାନେ ଏପରି କହନ୍ତି, ଆରେ ବା ମୁଁ ଏହାକୁ କରିଅଛି, ମୁଁ ଆତ୍ମୟ ଚିତ୍କାର କରିଅଛି, ମୁଁ ବିଭିନ୍ନ ଭାଷାରେ ପରଭାଷା କହିଅଛି। ମାତ୍ର ଧ୍ୟାନ ଦିଅନ୍ତୁ, ତଥାପି ମୋର ଜୀବନରେ କିଛିଟା ବିଷୟ ଅଭାବ ଦେଖାଦିଏ। ପରମେଶ୍ୱରଙ୍କ ବାକ୍ୟର ଦର୍ପଣ ସାହାଯ୍ୟରେ ଦର୍ପଣରେ ମୁଁ ଦେଖେ, ସେଠାରେ କିଛିଟା ବିଶେଷ ବିଷୟ ରହିଛି ତାହା ମୁଁ ଜାଣେ। ମୁଁ ଆରାଧନାଳୟକୁ ଯାଏ, ତଥାପି ମୋତେ ଯାହା ହେବା ଉଚିତ ତାହା ମୁଁ ଆଦୌ ନୁହେଁ। ଦେଖନ୍ତି ତ ତାହା ଯେ କିଛିଟା ବିଶେଷ ଅବସ୍ଥା ସେ କଥାକୁ ସୂଚାଏ। ବର୍ତ୍ତମାନ ଆପଣ ଯଦି ନିଜ ନିଜ ଆଡ଼କୁ ଆଖି ପକାନ୍ତି, ପୁଣି ପରମେଶ୍ୱର ବାକ୍ୟ ସହିତ ଆପଣମାନେ ଯେ ସମତୁଲ ହୋଇ ରହିନାହାନ୍ତି ସେ ବିଷୟ ବୁଝନ୍ତି, ପୁଣି ସେହିଠାରେ ସେପରି କୌଣସି ବିଷୟ ନାହିଁ ଯାହାକି ଆପଣମାନଙ୍କୁ ହାତ ଉଠାଇବାକୁ ପାଇଁ ପ୍ରେରିତ କରିପାରନ୍ତା, ତେବେ ସେପରି ସ୍ଥଳେ କୌଣସି ପ୍ରକାର ଏକ ଭୁଲ ଭଟକା ରହିଛି ତାହା ଆପଣମାନଙ୍କୁ ଜଣା, ଆପଣ ତାହାକୁ ହାସଲ କରିଛନ୍ତି। ସେହିଠାରେ ରହିଛି, ମା ତ କହୁଥିଲେ ଉଲକୋବିରୁ ତୁମେ ରକ୍ତ କାଢିପାର ନାହିଁ ଯେହେତୁ ତୁହିଁରେ ରକ୍ତ ନଥାଏ। ବୁଝନ୍ତି ତ, ଏହାର ଉପରେ ବିଚାର କରନ୍ତୁ, ଗଭୀର ରୂପେ ଚିନ୍ତା କରନ୍ତୁ। ଏହା ଆପଣମାନଙ୍କ ପାଇଁ ସମ୍ଭବତଃ ସର୍ବଶେଷ ସୁଯୋଗ ହୋଇପାରେ। 30-40 ହାତ ଉପରକୁ ଉଠି ଅଛି ଏଠାରେ ଏହି ଛୋଟ ଦଳଟିର ମଧ୍ୟରେ, ଏପରିକି ପଳକମାନଙ୍କ ପାଇଁ ମଧ୍ୟ ରହିଅଛି। କିଛି ସମୟ ପାଇଁ କେବଳ ଭକ୍ତିଭାବ ବଦଳି ରହନ୍ତୁ, ବର୍ତ୍ତମାନ ପ୍ରକୃତରେ ସିଧା ସାଧା ଭାବେ ଚିନ୍ତା କରନ୍ତୁ। ପ୍ରିୟତମ ଈଶ୍ୱର, ଏକ ଦୁର୍ଘଟଣାରେ ପଡି ଆଜି ଆତ୍ମୀୟବେଳା ମୁଁ ସମ୍ଭବତଃ ମରିଯାଇପାରେ, ହୃଦଘାତରେ ମୁଁ ଆଜି ମରିଯାଇପାରେ। ଏହିସବୁ ପ୍ରାତକାଳର କୌଣସି ଏକ ସମୟରେ ମୁଁ ଜଣେ ଚିକିତ୍ସକଙ୍କୁ ଡକାଇପାରେ, ଆଉ ସେ ଆସନ୍ତି, ପୁଣି ମୋର ଧମନୀ ମୋର କହୁଣୀ ଉପରକୁ ଧରି ଧକ୍ ଧକ୍ ଶବ୍ଦ କରୁଥାଇପାରେ, ଆଉ ମୁଁ ଚାଲିଯାଇଥିବି ତକିଆ ଗୁଡ଼ାକରେ ଉପରେ ଭାରତରେ ମୁଁ ନିଜର ଛାତିକୁ ଚାପି ଧରିଥାଇପାରେ। ପୁଣି ହେ ପରମେଶ୍ୱର, ହେ ପରମେଶ୍ୱର, ହେ ପରମେଶ୍ୱର କହି ତାକୁ ଥାଇପାରେ। ଧ୍ୟାନ ଦିଅନ୍ତି ତ, ସେ ହୃତ୍ପିଣ୍ଡଟି ଆପଣଙ୍କ ସର୍ବଶ୍ରେଷ୍ଠ କମ୍ପନକୁ ଦେଇଥାଇପାରେ, ଆଉ ଆପଣ ସେହି ପ୍ରଶସ୍ତ ଦର ଦେଇ ଆସୁଥିବେ। ପରମେଶ୍ୱରଙ୍କ ଆତ୍ମାରେ ଆପଣ ନୂତନ ରୂପେ ଜନ୍ମ ଲାଭ ନ କଲା ପର୍ଯ୍ୟନ୍ତ ଆପଣ ଆଦୌ ବାହାରି ଆସିପାରିବେ ନାହିଁ। ପରମେଶ୍ୱରଙ୍କ ଆତ୍ମାରେ ନୂତନ ଜନ୍ମ ଲାଭ କଲା ଉତ୍ତରେ ଆପଣ ମଧ୍ୟରେ କିଛିଟା ବିଶେଷ ଧରଣର ଆଚରଣ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ପୁଣି ପରମେଶ୍ୱର ସହିତ ଗମନାଗମନ କରିବାକୁ ଖିଚିତ ଆଉ ତୁଷିତ ପ୍ରାଣ ଆପଣ ମଧ୍ୟ ବାସ କଲା ନ ପର୍ଯ୍ୟନ୍ତ ଆପଣ ଆଦୌ ଆସିପାରନ୍ତି ନାହିଁ, ଏହା ଆବଶ୍ୟକ ହେବାର ଅଛି। ଧ୍ୟାନ ଦିଅନ୍ତି ତ, ଏହି ଜଗତରେ ମାଟିର ଏହି ପାତ୍ର ଗୁଡ଼ିକରେ ବାସ କରି ଆପଣ ଏକ ସନ୍ତାନ ଅଟନ୍ତି, ପରମେଶ୍ୱରଙ୍କ ରାଜ୍ୟରେ ଜନ୍ମିବାକୁ ଆପଣ ଅଦ୍ୟାବଧି ଅପେକ୍ଷା କରୁଅଛନ୍ତି, ଯେଉଁ ସ୍ଥାନକୁ ସେ ଆମ ପାଇଁ ଆଉ ଗୋଟିଏ ଶରୀରକୁ ଏକ ସିଦ୍ଧ ଶରୀରକୁ ପ୍ରସ୍ତୁତ କରିବାକୁ ଯାଉଅଛନ୍ତି। ବର୍ତ୍ତମାନ ଖୁବ୍ ଗଭୀରତା ସହିତ ଚିନ୍ତା କରନ୍ତୁ, ପୁଣି ଆସନ୍ତୁ ସମୟ ରୂପେ ପ୍ରାର୍ଥନା କରିବା। ପ୍ରେମୟ ଈଶ୍ୱର, ସେହି ପୁସ୍ତକଟିର ମଧ୍ୟରେ ଏହା ଯେ ଲିଖିତ ହୋଇ ସାରିଅଛି ସେ କଥାକୁ ମୁଁ ଜାଣିଥିବାରୁ, ସେ ମହାନ ଦସ୍ତାବେଜରେ ଲିଖିତ ଆକାରରେ ରହିସାରିଅଛି ତାହାକୁ ମୁଁ ଜାଣିଥିବା ହେତୁରୁ, ହେ ପ୍ରଭୁ, ବିଜ୍ଞାନ ଦ୍ୱାରା ଆମମାନେ ତହିଁରେ ଗୁରୁତର ଭୁଲ କରିସାରିଅଛୁ, ଆମମାନଙ୍କୁ ଜାଗ୍ରତ ହୋଇଯିବା ପାଇଁ ବହୁତ କିଛି ବିଷୟକୁ ହାସଲ କରିସାରିଅଛୁ, ବାସ୍ତବତାକୁ ଜାଣିବା ପାଇଁ ହାସଲ କରିସାରିଅଛୁ, ଏହାକୁ ଜାଣିବା ପାଇଁ ଯେ ପ୍ରତିଟି ଅଗ୍ରଗତି ଯାହାକୁ ଆମମାନେ କରିଥାଉ ସେତେବେଳେ ଏହା ବାରମ୍ବାର ପରକୁ ପର କରି ଜଗତର ପ୍ରତ୍ୟେକ ସ୍ଥାନରେ ଘୁରି ବୁଲେ ଯେତେବେଳେ ଆମେ ଏହାକୁ କରିଥାଉ। ଦୂରଦର୍ଶନ ମାଧ୍ୟମରେ ଆମମାନେ ଏହାକୁ ହାସଲ କରିଅଛୁ, କିନ୍ତୁ ଆମମାନେ ହୃଦୟଙ୍ଗମ କରିଥାଉ ଯେ ସେହି ଦୂରଦର୍ଶନରେ ଯନ୍ତ୍ରଟି ସ୍ୱୟଂର ଛବିଗୁଡ଼ିକୁ ପ୍ରସ୍ତୁତ କରିନଥାଏ, କିନ୍ତୁ ପ୍ରସାରଣ ଗୁଡ଼ିକର ମାଧ୍ୟମ ଯେ ନଳୀଗୁଡ଼ିକର ମଧ୍ୟରେ ଏହି ଛବିଗୁଡ଼ାକୁ କମ୍ପ୍ରସିଟ୍ କରିଥାଏ, ସେହି ଟ୍ୟୁବ୍ ଗୁଡ଼ିକ ହିଁ ଛବିଗୁଡ଼ାକୁ ଦେଖାଇପାରେ ସାହାଯ୍ୟ କରିଥାଏ। ଏପରିକି ବସ୍ତ୍ର ଗୁଡ଼ାକର ବିଭିନ୍ନ ରଙ୍ଗ ଯାହାକୁ ଆମମାନେ ପରିଧାନ କରିଥାଉ ସେଗୁଡ଼ିକ ପବନର ମଧ୍ୟରେ ରହିଥିବା ଢେଉ ଦ୍ୱାରା ଆମମାନଙ୍କୁ ଦେଖାଦେଇଯାଏ, ସେହି କମ୍ପନ ସର୍ବବିଶ୍ୱକୁ ଖେଳାଇ ହୋଇଯାଇଥାଏ। ତତ୍ପରେ ଆମମାନଙ୍କର ଭଗ୍ନୀଗଣ କିପରି ଭାବରେ ସେ ଘୃଣାଯୋଗ୍ୟ ବସ୍ତୁଗୁଡ଼ାକ ସହିତ ରହିଥାନ୍ତି, ମୁଖମଣ୍ଡଳରେ ରଙ୍ଗ ଗୁଡ଼ାକ ବଳି ହୁଅନ୍ତି, ପୁଣି ବିନା କ୍ଷୁଧିତ ହୋଇ କେବଳ ସେଗୁଡ଼ାକ ସହିତ ବ୍ୟବହାର କରନ୍ତି। ସେବକଗଣ ଯେଉଁମାନେ କି ଧର୍ମତତ୍ତ୍ୱ ଜ୍ଞାନର ହାସଲ କରିବା ପାଇଁ ଯାଆନ୍ତି, କୌଣସି ଧର୍ମ ବିଦ୍ୟାଳୟକୁ ଯାଆନ୍ତି, ତତ୍ପରେ ମନୁଷ୍ୟର ଶବ୍ଦର ଶିକ୍ଷା ଗୁଡାକୁ ଗ୍ରହଣ କରନ୍ତି, ଯାହାକି ସେମାନଙ୍କର ରୀତିନୀତି ଗୁଡାକ ଦ୍ୱାରା ସେମାନେ ପ୍ରସ୍ତୁତ କରନ୍ତି, ତଦ୍ୱାରା ମନୁଷ୍ୟମାନଙ୍କ ପ୍ରତି ପରମେଶ୍ୱରଙ୍କ ବାକ୍ୟକୁ ବ୍ୟର୍ଥ କରନ୍ତି, ସେମାନଙ୍କର ସକଳ ରୀତିନୀତି ଦ୍ୱାରା ସେପରି କରନ୍ତି, କହିଥାନ୍ତି ସେମାନଙ୍କୁ ମଣ୍ଡଳୀ ସହିତ କେବଳ ରହିବାକୁ ଅଛି ବୋଲି, ତାହା ହିଁ ସବୁକିଛି ବିଷୟ ଅଟେ। ପରମେଶ୍ୱର ସେମାନେ ଏ କଥାକୁ ହୃଦୟଙ୍ଗମ କରନ୍ତି କି ଯାହା କିଛି ଶବ୍ଦକୁ ଆମମାନେ କହିଥାଉ ଏହା ଯେ ଦସ୍ତାବେଜରେ ଲିପିବଦ୍ଧ ହୋଇସାରିଅଛି, ବୈଜ୍ଞାନିକ ରୂପେ ତାହା ପ୍ରମାଣିତ ହୋଇସାରିଅଛି ବୋଲି, ପୁଣି ଏହି ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରିବାକୁ ଆମମାନେ ଆରମ୍ଭ କରିବା ଦିନରୁ ଏହି ଦସ୍ତାବେଜଟି ଆରମ୍ଭ ହୋଇଥାଏ। ଆମେ ଯେତେବେଳେ ମରୁ ସେତେବେଳେ ଏହା ଶେଷ ହୁଏ, ପୁଣି ବିଚାର ଦିନରେ ପୁନର୍ବାର ପ୍ରଦର୍ଶିତ ହେବା ପାଇଁ ଏହା ଈଶ୍ୱରଙ୍କ ଆଲବମ୍ରେ ସ୍ଥାନ ପାଏ। ଏଥିରୁ ଆମମାନେ କିପରି ଭାବରେ ରକ୍ଷା ପାଇପାରିବୁ, ପରମେଶ୍ୱରଙ୍କ ବିନାଶର ଦଶାରୁ ମୁକ୍ତ ହୋଇପାରିବୁ, ଯଦି ବିଷୟ ଗୁଡାକ ଆମ ସମ୍ମୁଖରେ ଏତେ ସୁସ୍ପଷ୍ଟ ହୋଇଥିଲେ ସୁଦ୍ଧା ଆମେ ତାହାକୁ ଅବମାନନା କରି ଅବହେଳା କରୁଅଛୁ। ହେ ପ୍ରେମମୟ ଈଶ୍ୱର, ଏହି ଶବ୍ଦ ଗୁଡାକ ଆଦୌ ଲୋପ ପାଇ ନପାରେ, ଏଗୁଡ଼ିକୁ ଆଗକୁ ଆଗକୁ ବଢାଇ ଯାଇପାରେ, ବିଚାର ଦିନରେ ଦସ୍ତାବେଜର ଲେଖନୀ ଗୁଡାକ ପରିଚୟକୁ ଆସିବ। ସେହି ହସ୍ତ ଗୁଡାକ ଯାହାକି ଉପରକୁ ଉଠିଥିଲା ତାହା ଆପଣ ଦେଖିଛନ୍ତି, ବିଚାର ଦିନରେ ଏଗୁଡାକ ଠିକ ସେହି ସ୍ଥାନରେ ଦେଖାଯିବ। ଆହୁରି ମଧ୍ୟ ସେମାନଙ୍କ ହୃଦୟ ଗୁଡାକ ଯାହାକି ବିଷୟକୁ ଚିନ୍ତା କରୁଛି ସେଗୁଡ଼ାକ ମଧ୍ୟ ବିଚାର ଦିନରେ ପରିଚୟକୁ ଚାଲି ଆସିବ। ବର୍ତ୍ତମାନ ପିତା ପରମେଶ୍ୱର, ଆପଣଙ୍କ ଦାସ ହୋଇଥିବା କାରଣରୁ ମୁଁ ଆପଣଙ୍କୁ ଗୁହାରି କରେ, ମୁଁ ପ୍ରାର୍ଥନା କରେ ଯେ ଆପଣ ନିଜ ଲୋକମାନଙ୍କ ମଧ୍ୟରୁ ସକଳ ପ୍ରକାରର ଅଧମତାକୁ ଦୂରେଇ ଦେବେ। ଅଧମତା କୌଣସି ଏକ କାର୍ଯ୍ୟ ଯାହାକି କରିବା ଉଚିତ ବୋଲି ଆମକୁ ଜଣା, ବା ତାହା ଆମେ କରିନଥାଉ। ଦାଉଦ କହିଥିଲେ, ଯଦି ମୁଁ ନିଜ ଅନ୍ତକରଣରେ କୌଣସି ଅଧମତାକୁ ସ୍ଥାନ ଦିଏ ତେବେ ପରମେଶ୍ୱର ମୋର ପ୍ରାର୍ଥନାର ଉତ୍ତର ଦେବେ ନାହିଁ। ପରମେଶ୍ୱର ମୁଁ ପ୍ରାର୍ଥନା କରେ ଯେପରି ଆପଣ ଆମ୍ଭମାନଙ୍କର ସକଳ ଅଧମତାକୁ ଦୂରେଇ ଦେବେ, କାରଣ ବଚନ ଆପଣଙ୍କର ଦୂରବୀକ୍ଷ ଯନ୍ତ୍ର ଅଟେ। ଆଉ ରାଜାଙ୍କର ପୁତ୍ରଗଣ ପୁଣି କନ୍ୟାଗଣ ହେବାରେ ଆମେ ଯେ କିପରି ଭାବରେ ବଞ୍ଚିତ ହୋଇଅଛୁ ସେ କଥାକୁ ଦର୍ଶାଏ। ହେ ପିତା, ମୁଁ ଏପରି ପ୍ରାର୍ଥନା କରେ ଯେ ଆଜି ରାତ୍ରି କାଳରେ ଆପଣ ଏହାକୁ କରିବେ, ପୁଣି ତାହାକୁ ଏକ ବେଦୀ କରି ପକାନ୍ତୁ, ତାର ବେଦୀଟି ଲୋକମାନଙ୍କ ଦ୍ୱାରା ଭରପୁର ହୋଇ ରହିଛି, ପୁଣି ତାହା ବେଦୀ ରୂପେ ପ୍ରସ୍ତୁତ କରି ପକାନ୍ତୁ। ସେଠାରେ ଥିବା ସେହି ଚୌକି ଗୁଡାକ ଯାହା ଉପରେ ସେମାନେ ବସିଛନ୍ତି, ସେଠାରେ ଉପସ୍ଥିତ ରହି ସେମାନଙ୍କ ହୃଦୟ ଗୁଡାକୁ ସେହି ବେଦୀ ରୂପରେ ପ୍ରସ୍ତୁତ କରି ପକାନ୍ତୁ। ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଭାଇ ଓ ଭଉଣୀଙ୍କ ମଧ୍ୟରୁ ଜଗତର ବିଷାକ୍ତ ଦୂରେଇ ଯାଉ, ଆଉ ଜୀବନର ସେହି ସୂକ୍ଷ୍ମ ବୀଜାଣୁଟି ପୁଣି ପରମେଶ୍ୱରଙ୍କ ସେହି ଜିନ୍ ଯାହା ବିଷୟରେ ଆମମାନେ ଏଇ ମାତ୍ର ଆଲୋଚନା କଲୁ, ସେହି ନୈସର୍ଗିକ ଗୁଣ ଯାହାକି ପରମେଶ୍ୱରଙ୍କ ଠାରୁ ଆସିଅଛି, ପୁଣି ପରମେଶ୍ୱରଙ୍କୁ ସମ୍ମାନ ଆଉ ଗୌରବ ଦେବା ନିମନ୍ତେ ପ୍ରଘଟିତ ହୋଇଅଛି, ତାହା ପ୍ରକାଶ ପାଉ, ତହିଁରୁ ଜଗତକୁ ଦୂରେଇ ଦିଅନ୍ତୁ। ହେ ପ୍ରଭୁ, ଅନ୍ୟମାନଙ୍କ ପାଇଁ ମୁଁ ପ୍ରାର୍ଥନା କରି ନପାରେ, କାରଣ ମୃତ୍ୟୁ ପାଇଁ ସେହି ରୋଗ ଗୁଡାକ ଆକ୍ରମଣ କରିଅଛି, ପୁଣି ତହିଁ ରକ୍ଷା ପାଇବା ନିମନ୍ତେ ସେପରି କିଛି ବ୍ୟବସ୍ଥା ସେଠାରେ ନାହିଁ। ମାତ୍ର ସେମାନେ ଯେଉଁମାନେ କି ଆଗକୁ ବଢ଼ିପାରନ୍ତି, ପୁଣି ଏହା ଯେ ଭୁଲ କଥା ସେ ବିଷୟକୁ ଜାଣନ୍ତି। ହେ ପିତା, ଆଜି ରାତ୍ରିରେ ସେମାନଙ୍କ ହୃଦୟ ଗୁଡାକୁ ଆଉ ପ୍ରାଣ ଗୁଡାକୁ ପରିଷ୍କାର କରନ୍ତୁ, ଆଉ ସେମାନେ ଆପଣଙ୍କ ଆତ୍ମାରେ ଭରି ଯାଆନ୍ତୁ, ପୁଣି ଆପଣଙ୍କ ଆଲୋକରେ ଗମନ କରନ୍ତୁ। ହେ ପ୍ରଭୁ, ଏଠାରେ ଉପସ୍ଥିତ ଥିବା ସୁସ୍ଥ ସବଳ ଯୁବକ ଦେଖାଯାଉଥିବା ପାଳକଙ୍କୁ ଆଶୀର୍ବାଦ କରନ୍ତୁ। ଏହି ଯୁବକ ପାଳକ ଜଣକ ଯେ ପ୍ରଭାବିତ ହୋଇଥିଲେ, ଆପଣ ଯାହା କରିଥାନ୍ତି ତାହାକୁ ଦେଖିଥିଲେ, ପୁଣି ପ୍ରଭାବିତ ହୋଇଥିଲେ। ଏହି ଉତ୍ତମ ସ୍ୱଭାବ ବିଶିଷ୍ଟ ଯୁବକ ବ୍ୟକ୍ତି ଜଣକ, ହେ ପ୍ରଭୁ, ଆପଣଙ୍କ ପ୍ରାଣକୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି, ପ୍ରଭୁ ଏହାକୁ ପ୍ରଦାନ କରନ୍ତୁ। ପୁଣି ଯେଉଁ ପଳଟିର ଉପରେ ପବିତ୍ରାତ୍ମା ତାଙ୍କ ନିରୀକ୍ଷକ ରୂପେ ଅବସ୍ଥାପିତ କରିଛନ୍ତି, ସେ ପଲକୁ ପ୍ରତିପାଳିତ କରିବା ପାଇଁ ଓ ସଦାସର୍ବଦା ସବୁ ସମୟରେ ଏକ ବିଶ୍ୱସ୍ତ ପଲକ ନେଇ ରହିଥାନ୍ତୁ, ପ୍ରଭୁ ଏହା ପ୍ରଦାନ କରନ୍ତୁ। ପୁଣି ଯେଉଁ ପଲଟିର ଉପରେ ପବିତ୍ରାତ୍ମା ତାଙ୍କୁ ନିରୀକ୍ଷକ ରୂପେ ଅବସ୍ଥାପିତ କରିଛନ୍ତି, ସେହି ପଲଟିକୁ ପ୍ରତିପାଳନ କରିବା ପାଇଁ ସେ ସଦାସର୍ବଦା ସବୁ ସମୟରେ ଏକ ବିଶ୍ୱସ୍ତ ପଲକ ନେଇ ରହିଥାନ୍ତୁ, ପ୍ରଭୁ ଏହାକୁ ପ୍ରଦାନ କରନ୍ତୁ। ସେ ବାମକୁ କିମ୍ବା ଡାହାଣକୁ ଆଦୌ ଯେପରି ନ ଘୁଞ୍ଚନ୍ତି, କୌଣସି ରୀତିନୀତି ପୁଣି କୌଣସି ଅନ୍ୟ ବିଷୟ ଆଡ଼କୁ ନିଜର ମନ ନ ବଳାନ୍ତି, କିନ୍ତୁ ପରମେଶ୍ୱରଙ୍କର ଅପରିବର୍ତ୍ତିତ ବଚନ ତାଙ୍କ ମୁଖରୁ ଯେପରି ନିର୍ଗତ ହୁଏ, ଆଉ କେବଳ ତାହା ହିଁ ବାହାରେ। ହେ ପରମେଶ୍ୱର, ତାଙ୍କୁ ପୁଣି ତାଙ୍କର ପ୍ରିୟଜନମାନଙ୍କୁ ପୁଣି ତାଙ୍କର ଏଠାସ୍ଥିତ ମଣ୍ଡଳୀକୁ ଆଶୀର୍ବାଦ କରନ୍ତୁ, ପିତା ସେମାନଙ୍କ ସମସ୍ତଙ୍କର ସହାୟତାରେ ଥାଆନ୍ତୁ। ପିତ ଏହି ବିନତିକୁ ମୁଁ ଆପଣଙ୍କଠାରେ ସମର୍ପଣ କରେ। ବୀଜ ବୁଣା ସରିଅଛି, ସେ ବୀଜଟିର ଉପରେ ଏହା ପଡ଼ୁ ଯାହାକି ଜୀବନ ପାଇଁ ଅଭିଷିକ୍ତ ହୋଇସାରିଥିଲା। ପୁଣି ଶ୍ରେଷ୍ଠତର ହୋଇ ଆଉ ସକଳ ଖ୍ରୀଷ୍ଟିଆନଙ୍କୁ ଏହି ମଣ୍ଡଳୀ ପାଇଁ ଏଠାରେ ସ୍ଥିତ ଆଳୟ ପାଇଁ ପ୍ରସ୍ତୁତ କରୁ। ପୁଣି ଅନ୍ୟ ସହାୟତା ଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତୁତ କରୁ ଯେଭଳି ବିଭିନ୍ନ ସ୍ଥଳରେ ଏଠାକୁ ଆସିଛନ୍ତି। ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ। ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ନାମରେ ମୁଁ ଏହାକୁ ଆପଣ ନିକଟରେ ସମର୍ପଣ କରେ। ପୁଣି ପିତ, ସେ ଆମମାନଙ୍କ ସକଳ ଅପରାଧ ପାଇଁ କ୍ଷତବିକ୍ଷତ ହେଲେ, ଆମମାନଙ୍କ ଅଧମତା ପୂର୍ଣ୍ଣ ଆମର ଅଧମତା ପାଇଁ ଚୂର୍ଣ୍ଣ ହେଲେ, ଆମର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଆଉ ତାହାଙ୍କ କରୋନା ପ୍ରଭାବରେ ଆମେ ସୁସ୍ଥ ହେଲୁ। କିଛି କଣ ପୂର୍ବେ ଜଣେ ଦୁଷ୍ଟ ଆଉ ବିଚଳିତା ନାରୀଙ୍କୁ କବାଟ ପାଖରୁ ଆସୁଥିବାର ଦେଖିଥିଲି, ଆଉ ହେ ପରମେଶ୍ୱର, ତାଙ୍କ ନିଜସ୍ୱ ପରିବାରରେ କେଡ଼େ ମହତ୍ ଧରଣର କାର୍ଯ୍ୟଗୁଡ଼ାକ ସଫଳ ହୋଇଅଛି, ଆପଣ କିପରି ନିଜକୁ ପ୍ରଘଟ କରିଛନ୍ତି। ହେ ମହିଳାଙ୍କ ପାଇଁ ହେ ପରମେଶ୍ୱର ମୁଁ ପ୍ରାର୍ଥନା କରେ, ପ୍ରଭୁ ତାଙ୍କ ବିଗତ ଜୀବନର ସକଳ ପ୍ରକାର ଅଧବତାକୁ ତାଙ୍କଠାରୁ ଦୂରେଇ ଦିଅନ୍ତୁ। ପ୍ରଭୁ ଆପଣ ସେପରି କରିବେ କି, ଆପଣଙ୍କ ନିଜକୁ ତାକୁ କଢ଼ାଇ ନିଅନ୍ତୁ। ସେହି ମହିଳାଙ୍କ ପାଇଁ ହେ ପରମେଶ୍ୱର ମୁଁ ପ୍ରାର୍ଥନା କରେ, ପ୍ରଭୁ ତାଙ୍କ ବିଗତ ଜୀବନର ସକଳ ପ୍ରକାର ଅଧମତାକୁ ତାଙ୍କଠାରୁ ଦୂରେଇ ଦିଅନ୍ତୁ। ପ୍ରଭୁ ଆପଣ ସେପରି କରିବେ କି, ଆପଣ ନିକଟକୁ ତାଙ୍କୁ କଢ଼ାଇ ନିଅନ୍ତୁ। ହେ ପ୍ରଭୁ, ସାନ ପିଲାଗୁଡ଼ିକ ଯେ ଏଠାରେ ବସିଛନ୍ତି, ଆପଣ ଏହାକୁ ଦେଖନ୍ତି, ଅନ୍ୟମାନେ ଯେ ସୁସ୍ଥତା ଆବଶ୍ୟକ କରନ୍ତି ସେ କଥାକୁ ଆପଣ ବୁଝନ୍ତି। ହେ ପିତ, ଆପଣ ଯେ ସେମାନଙ୍କୁ ସୁସ୍ଥ କରିଦେବେ ଏହା ହିଁ ମୁଁ ପ୍ରାର୍ଥନା କରେ, ତାହାକୁ ପ୍ରଦାନ କରନ୍ତୁ। ଆପଣଙ୍କର ଶ୍ରେଷ୍ଠ ଆରୋଗ୍ୟକାରୀ ସାମର୍ଥ୍ୟ ଆସନ୍ତୁ, ପୁଣି ଆମମାନଙ୍କର ଉଭୟ ପ୍ରାଣ ଆଉ ଶରୀରକୁ ସୁସ୍ଥତା ପ୍ରଦାନ କରନ୍ତୁ। ଆଉ ଆପଣମାନେ ମଧ୍ୟରୁ ଯେଉଁମାନେ ଏଠାରେ ବର୍ତ୍ତମାନ ଆରାଧନାରେ ଉପସ୍ଥିତ ଅଛନ୍ତି କିମ୍ବା ବାହାର ପାଖରେ ଅଛନ୍ତି, ଯେଉଁମାନେ ସୁସ୍ଥତା ଆବଶ୍ୟକ କରନ୍ତି, ମୁଁ ଚାହେଁ ଯେ ଆପଣମାନେ ନିଜ ନିଜ ହାତ ଉପରକୁ ଉଠାନ୍ତୁ, କହନ୍ତୁ, ଭାଇ ବ୍ରହ୍ମ, ମୁଁ ସୁସ୍ଥତା ଆବଶ୍ୟକ କରେ। ଏପରି ଲାଗେ ଯେପରି ସମସ୍ତେ ତା ଆବଶ୍ୟକ କରନ୍ତି, ଖୁବ୍ ଭଲ କଥା। ମୁଁ ଯେ ଖ୍ରୀଷ୍ଟଙ୍କ ଜଣେ ଦାସ ଅଟେ ସେ କଥା ଆପଣମାନେ ବିଶ୍ୱାସ କରିବେ କି, ତେବେ ଆମେନ୍ କହନ୍ତୁ। ତେବେ ତ ମୁଁ ଇଚ୍ଛା କରେ ଯେ ଆପଣମାନେ ପରସ୍ପର ଉପରେ ନିଜ ନିଜ ହାତକୁ ଛୁଅନ୍ତୁ, କେବଳ ପ୍ରତ୍ୟେକ ଦଳ ଏକକାରକ ଉପରେ ହସ୍ତ ପ୍ରଦାନ କରନ୍ତୁ। ଆପଣମାନେ ଯେଉଁମାନେ କି ବାହାରେ ପୁଣି ଭିତରେ ଥାଇ ହାତ ଗୁଡାକୁ ଉଠାଇଥିଲେ, ପୁଣି ଆପଣମାନେ ଯେ ପରମେଶ୍ୱରଙ୍କ ବିଶ୍ୱାସୀ ଥିଲେ ତାହା ପ୍ରମାଣ କରିଥିଲେ, ଆପଣ ପରସ୍ପର ଉପରେ ହସ୍ତ ରଖନ୍ତୁ। ଯୀଶୁଖ୍ରୀଷ୍ଟ କହିଥିଲେ ମଣ୍ଡଳୀ ପାଇଁ ତାଙ୍କର ସର୍ବଶେଷ ଆଜ୍ଞା ତାହା ଥିଲା, ତୁମମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର, ଯେ ବିଶ୍ୱାସ କରି ବାପ୍ତିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ଆଉ ବିଶ୍ୱାସ ମଧ୍ୟରେ ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ, ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ପୁଣି ଯୀଶୁ ତାହାକୁ କହିଥିଲେ, ମନେ ପକାନ୍ତୁ, ସେ ତାହାକୁ କହିଥିଲେ, ତାହାକୁ ହେବାକୁ ହିଁ ଅଛି, ସେ ସେହି ବାକ୍ୟକୁ କଦାପି କହିନଥାନ୍ତେ ଯେତେବେଳେ ପର୍ଯ୍ୟନ୍ତ କେହି ଜଣେ ବ୍ୟକ୍ତି ସେହି ବାକ୍ୟକୁ ଧାରଣ କରି ତଦନୁସାରେ କାର୍ଯ୍ୟ ନ କରିବ। ଠିକ ସେହି ପ୍ରକାର କଥା ଯେପରିକି ମରିୟମଙ୍କ ବୀଜାଣୁଟିକୁ ଧାରଣ କରିପାରିଥିଲେ, ଜଣେ କୁମାରୀ କନ୍ୟା ସେ ଗର୍ଭବତୀ ହେବେ, ଯେପରିକି ଏକ ଖଜୁରୀ ଗଛ ଏକ ଓକ୍ ଗଛ ତାଙ୍କରି ବାକ୍ୟ ପ୍ରମାଣେ ପାହାଡ ଉପରେ ସୃଷ୍ଟି ହୋଇପାରିଲା, ତାଙ୍କର ବାକ୍ୟ ଏହାକୁ ସଫଳ କରିଥିଲା। ତାଙ୍କର ବାକ୍ୟ ଠିକ ଏହି ମୁହୂର୍ତ୍ତରେ ଆପଣମାନଙ୍କ ହୃଦୟରେ ଧାରଣ କରିନେଇପାରେ। ହେ ପ୍ରଭୁ, ମୁଁ ଯେ ଜଣେ ବିଶ୍ୱାସୀ ଅଟେ, ଏହି ପୁରୁଷ ଜଣଙ୍କ କିମ୍ବା ନାରୀ ଜଣଙ୍କ ଯାହାଙ୍କ ଉପରେ ମୁଁ ନିଜର ହସ୍ତକୁ ରଖିଛି, ସେମାନେ ଅସୁସ୍ଥ ଅଛନ୍ତି, ମୁଁ ନିଜ ପାଇଁ ଆଦୌ ପ୍ରାର୍ଥନା କରୁନାହିଁ, ଯଦି ସେମାନେ ମୋ ପାଇଁ ପ୍ରାର୍ଥନା କରୁଛନ୍ତି, ମୁଁ ସେ ନାରୀଙ୍କ ପାଇଁ କିମ୍ବା ପୁରୁଷଙ୍କ ପାଇଁ ପ୍ରାର୍ଥନା କରୁଛି। ଆଉ ହେ ପରମେଶ୍ୱର, ଏ ପୁରୁଷଙ୍କୁ କିମ୍ବା ଏହି ନାରୀଙ୍କୁ ସୁସ୍ଥ ପ୍ରଦାନ କରନ୍ତୁ। ପୁଣି ମୁଁ ଜଣେ ବିଶ୍ୱାସୀ ଅଟେ, ପୁଣି ଆମମାନେ ଏତେବେଳେ ସମବେତ ହୋଇଅଛୁ, ଆମମାନେ ଠିକ ଏହି ସମୟରେ ଶିକ୍ଷିତ ହେଲୁ ଯେ ସେ ଏହି ପୃଥିବୀ ପୃଷ୍ଠରେ ଯେତେବେଳେ ଚଲାବୁଲା କରୁଥିଲେ ସେତେବେଳେ ଆମମାନେ ତାଙ୍କ ସହିତ ଚଲାବୁଲା କରୁଥିଲୁ, ଯେହେତୁ ଆମମାନେ ତାଙ୍କ ବାକ୍ୟର ଏକ ଅଂଶବିଶେଷ ଥିଲୁ, ଆମମାନେ ତାଙ୍କ ସହିତ ଯାତନା ସହିଥିଲୁ, ଆମମାନେ ତାଙ୍କ ସହିତ ରକ୍ତ ବହାଇଥିଲୁ, ଆମେ ତାଙ୍କ ସହିତ ମରିଥିଲୁ, ଆମେ ତାଙ୍କ ସହିତ କବରସାଇ ହୋଇଥିଲୁ, ଆମମାନେ ତାଙ୍କ ସହିତ ଉତ୍ଥିପତ ହୋଇଥିଲୁ, ଆଉ ଖ୍ରୀଷ୍ଟଙ୍କ ସହିତ ଥାଇ ଆମମାନେ ଏତେବେଳେ ସ୍ୱର୍ଗୀୟ ସ୍ଥାନରେ ଏକତ୍ରିତ ବସିଅଛୁ। ସେହି ମହାନ ରାଜା ଏଠାରେ ଆମମାନେ ମଧ୍ୟରେ ଅଛନ୍ତି, ଆଉ ସେହି ସର୍ବଶ୍ରେଷ୍ଠ ରାଜାଙ୍କର ମୁଁ ଜଣେ ପୁତ୍ର କିମ୍ବା ଏକ କନ୍ୟା ଅଟେ, ସେହି ଜଣକ ଅଟନ୍ତି ଯିଏକି ମୋ ପାଇଁ ପ୍ରାର୍ଥନା କରୁଅଛନ୍ତି, ପୁଣି ମୁଁ ତାଙ୍କ ପାଇଁ ପ୍ରାର୍ଥନା କରୁଅଛି। ବର୍ତ୍ତମାନ ହେ ପ୍ରଭୁ, ମୋ ପ୍ରାର୍ଥନା ଉତ୍ତର ଦିଅନ୍ତୁ, ପୁଣି ପରମେଶ୍ୱରଙ୍କ ପୁତ୍ର ଜଣଙ୍କୁ କିମ୍ବା ପରମେଶ୍ୱରଙ୍କ କନ୍ୟା ଜଣଙ୍କୁ ସୁସ୍ଥତା ପ୍ରଦାନ କରନ୍ତୁ। ଆସନ୍ତୁ ସମବେତ ରୂପେ ଆମମାନେ ପରସ୍ପର ପାଇଁ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ଆମମାନେ ନମ୍ରତାର ସହିତ ଆସିଥାଉ, ଆମମାନଙ୍କ ସକଳ ଦୋଷ ତ୍ରୁଟିକୁ ସ୍ୱୀକାର କରୁଥିବା ଦ୍ୱାରା ଆସିଥାଉ, ଆମମାନେ ଏହାକୁ ସ୍ୱୀକାର କରିବା ଦ୍ୱାରା ଆସିଥାଉ ଯେ ପୀଡ଼ା ଆଉ ମୃତ୍ୟୁକୁ ହାସଲ କରିବାକୁ ଆମମାନେ ଯୋଗ୍ୟ ଅଟୁ। ତଥାପି ଆମମାନଙ୍କ ପୀଡ଼ା ଆଉ ମୃତ୍ୟୁ ପାଇଁ ଆପଣ କରିଥିବା ନିଜର ଆପଣ ଶାନ୍ତି ବରଣକୁ ଆମେ ସ୍ୱୀକାର କରିବାକୁ ଆସୁଅଛୁ। ପୁଣି ଆଜିର ରାତ୍ରି କାଳରେ ପରମେଶ୍ୱରଙ୍କ ଏହି ସକଳ ପୁତ୍ର ଆଉ କନ୍ୟାଗଣ ଏଠାରେ ବସିଛନ୍ତି, ବାକ୍ୟର ସୁଧାର ସହିତ ଥାଇ ଶୁଣୁଛନ୍ତି, ପୁଣି ନିଜ ନିଜର ହସ୍ତଗୁଡ଼ାକୁ ଉପରକୁ ଉଠାଉଛନ୍ତି, ପୁଣି ଆପଣଙ୍କର ଅତି ନିକଟ ରହି ଚାଲିବାକୁ ଚାହୁଁଛନ୍ତି। ଯେତେବେଳେ ପରସ୍ପର ଉପରେ ସେମାନେ ହସ୍ତ ଅର୍ପଣ କରି ରହିଛନ୍ତି, ଯେହେତୁ ଆପଣଙ୍କର ବାକ୍ୟ ଯେ ସତ୍ୟ ଅଟେ ସେ କଥାକୁ ସେମାନେ ବିଶ୍ୱାସ କରନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଆମମାନେ ଯେତେବେଳେ ଖ୍ରୀଷ୍ଟଙ୍କ ସହିତ ଉତ୍ଥାପିତ ହୋଇଅଛୁ, ତାଙ୍କ ସହିତ ସ୍ୱର୍ଗୀୟ ସ୍ଥାନମାନଙ୍କରେ ପ୍ରବେଶନ କରିଅଛୁ। ସେମାନେ ପରସ୍ପର ଉପରେ ହସ୍ତ ବିସ୍ତାର ରଖିଅଛନ୍ତି, ପୁଣି ଏକ କାରକ ପାଇଁ ପ୍ରାର୍ଥନା କରୁଅଛନ୍ତି। ଆପଣ ତ କହିଥିଲେ ବିଶ୍ୱାସଯୁକ୍ତ ପ୍ରାର୍ଥନା ସେ ରୋଗୀକୁ ରକ୍ଷା କରିବ, ପୁଣି ପ୍ରଭୁ ତାହାକୁ ଉଠାଇବେ, ଆଉ ଯଦି ସେ ପାପ କରିଥାଏ ତାହେଲେ ତାହାକୁ କ୍ଷମା ଦିଆଯିବ। ତ ଏ ପରସ୍ପର ନିକଟରେ ଆପଣ ଆପଣ ପାପ ସ୍ୱୀକାର କର, ପୁଣି ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ। ହେ ଚିରସ୍ଥାୟୀ ପରମେଶ୍ୱର, ଆପଣଙ୍କ ସେବକମାନଙ୍କର ପ୍ରାର୍ଥନାକୁ ଶ୍ରବଣ କରନ୍ତୁ। ପୁଣି ଏହା ମଧ୍ୟ ଲିଖିତ ହୋଇଅଛି ଯେ ଯେବେ ଆମ ନାମରେ ବିଖ୍ୟାତ ଆମ ଲୋକମାନେ ସମବେତ ହୋଇ ପ୍ରାର୍ଥନା କରିବେ ଓ ଆମର ମୁଖ ଅନ୍ୱେଷଣ କରି ପ୍ରାର୍ଥନା କରିବେ, ଆମେ ସ୍ୱର୍ଗରୁ ଶୁଣିବା। ହେ ପରମେଶ୍ୱର, ଆଜିର ରାତ୍ରି କାଳରେ ଆପଣଙ୍କ ସନ୍ତାନଗଣଙ୍କର ପ୍ରାର୍ଥନା ଶ୍ରବଣ କରନ୍ତୁ, ସ୍ୱର୍ଗରୁ ଶ୍ରବଣ କରନ୍ତୁ। ଏକ ପ୍ରଚଣ୍ଡ ଶବ୍ଦକାରୀ ପବନ ରୂପେ ସେହି ଏହି ସଭାପୁରକୁ ପବିତ୍ରାତ୍ମାଙ୍କୁ ପ୍ରେରଣ କରନ୍ତୁ। ପୁଣି ଏହି ଜନତା ସମୂହକୁ ପରମେଶ୍ୱରଙ୍କ ସମୀପକୁ ଆମେ ଆଣୁଅଛୁ। ହେ ଶୈତାନ, ତୁ ପରାଜିତ ହୋଇ ସାରିଛୁ, ତୁ ପରାଜିତ ହୋଇ ଏକ ପ୍ରାଣୀ ଅଟୁ। ଯୀଶୁ ଖ୍ରୀଷ୍ଟ କାଲବରିରେ ତତେ ପରାଜିତ କରିଛନ୍ତି, ତୁ ଶକ୍ତି ବି ରହିପଡ଼ିଛୁ, ତୁ ତ ଜଣେ ପ୍ରତାରକ ଅଟୁ। ଆଜି ରାତ୍ରି କାଳରେ ତୋର ପରାକ୍ରମ ମାନେ ଆହ୍ୱାନ ଦଉଛୁ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁ ପୀଡ଼ା ଆଉ ରୋଗ ବ୍ୟାଧିର ବାହକ ଏମାନଙ୍କ ମଧ୍ୟରୁ ଏଠା ସ୍ଥିତ ଲୋକମାନଙ୍କ ମଧ୍ୟରୁ ବାହାରି ଯା। ପୁଣି ପରମେଶ୍ୱର ପୁତ୍ର ଯୀଶୁଙ୍କ ସେମାନଙ୍କୁ ମୁକ୍ତ ହୋଇଯାଆନ୍ତୁ। ହାଲେଲୁୟା, ପରମେଶ୍ୱର ମହିମା ଅନୁଭବ କରନ୍ତୁ। ଆପଣମାନଙ୍କର ପ୍ରାର୍ଥନା ଯେ ଶୁଣାଯାଇ ସାରିଅଛି ସେ କଥାକୁ ଅନୁଭବ କରନ୍ତୁ। ଆପଣମାନଙ୍କର ଅତି ନିକଟରେ ବସିଥିବା ବ୍ୟକ୍ତିଙ୍କର ପ୍ରାର୍ଥନା ଯେ ପରମେଶ୍ୱର ଉତ୍ତର ଦେଇସାରିଛନ୍ତି ସେ କଥାକୁ ଆପଣମାନେ ବିଶ୍ୱାସ କରନ୍ତି କି? କେତେଜଣ ବ୍ୟକ୍ତି ଏହାକୁ ବିଶ୍ୱାସ କରନ୍ତି? ନିଜ ନିଜର ହାତକୁ ଉପରକୁ ଉଠାନ୍ତୁ, ସେହିଠାରେ ଆପଣମାନଙ୍କର ଅବସ୍ଥିତି ରହିଛି। ଆହେ ଚମତ୍କାର ସତେ, ଏତେବେଳେ ନିଜ ନିଜର ହସ୍ତ ଉପରକୁ ଟେକି ରଖି ଆପଣଙ୍କ ସର୍ବାନ୍ତଙ୍କ ସହିତ ତାଙ୍କ ପାଇଁ ଏହା ଗାନ କରନ୍ତୁ। ଯେ ସକଳ ଅପକର୍ମକୁ ଆପଣମାନେ କରିଅଛନ୍ତି ସେସବୁକୁ ପରମେଶ୍ୱର ଯେ ଆପଣମାନଙ୍କ ପାଇଁ କ୍ଷମା କରି ସାରିଅଛନ୍ତି, ଏକଥା କେତେ ଜଣ ଅନୁଭବ କରୁଛନ୍ତି? ଆଉ ଏହି ରାତ୍ରି କାଳରେ ଆହେ ପରମେଶ୍ୱରଙ୍କ ବିଶ୍ୱାବକ ମୁଁ ପବିତ୍ରତାର ସହିତ ଗମନାଗମନ କରିବି, ସେହି ନାମର ସମ୍ମାନାର୍ଥେ ହିଁ ମୁଁ ଖ୍ରୀଷ୍ଟିଆନ ରୂପେ ପରିଚିତ ହେବାକୁ ଚାହିଁବି, ତାର ଗୌରବ ଅର୍ଥରେ ମୁଁ ଗମନାଗମନ କରି ଖ୍ରୀଷ୍ଟଙ୍କ ପରି ଜୀବନଯାପନ କରିବି, ମୁଁ ନିଜର ହସ୍ତଦ୍ୱୟ ଉପରକୁ ଉଠାଇବି। ହେ ପରମେଶ୍ୱର, ଆଜି ରାତ୍ରି କାଳରେ ଆପଣଙ୍କଠାରେ ନୂତନ ରୂପେ ମୁଁ ସ୍ୱୟଂକୁ ସମର୍ପଣ କରେ, ମୁଁ ଆଲୋକରେ ଗମନାଗମନ କରିବି। ଆମେନ୍।
Such a beautiful light, it comes where the dew drops.
ଯେଉଁଠାରେ ଆମ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ସେ ଯାଇଅଛନ୍ତି।
Shine all around us by day and by night. Jesus, the light of the world. Come all ye saints of light proclaimed, Jesus, the light of the world. Truth and mercy in his name, Jesus, the light of the world.
बाहर रही अपने मने समझते सुरक्षित अनुभव करती कि
walk in the light, such a beautiful light comes where the dewdrops of mercy are right. Shine all around us by day and by night. Jesus, the light of the world.
Asantu, amane ନିଜ ନିଜର ଚକ୍ଷୁକୁ ବନ୍ଦ କରି ଗୁଣୁଗୁଣୁ ହୋଇ ଗାନ କରିବା ଶିଶୁମାନଙ୍କ ପରି ଆମମାନେ ବ୍ୟବହାର କରିବୁ ଆମମାନେ ଶିଶୁଗଣ ଅଟୁ
Jesus, the light of the world. Let's just close our eyes and hum it. We act like children. We are children. Oh, it's such a beautiful light. And it comes where the dewdrop of mercy are bright. Oh, shine all around us.
Asantu, amane samaste. ନିଜ ନିଜ ଚକ୍ଷୁକୁ ବନ୍ଦ କରି ଗୁଣୁଗୁଣୁ ହୋଇ ଗାନ କରିବା ଶିଶୁମାନଙ୍କ ପରି ଆମମାନେ ବ୍ୟବହାର କରିବା ଆମମାନେ ଶିଶୁଗଣ ଅଟୁ ଆପଣମାନେ ତାଙ୍କୁ ସ୍ନେହ କରନ୍ତି ନାହିଁ କି ନିଜ ନିଜର ଚକ୍ଷୁକୁ ବନ୍ଦ କରି ଏହାକୁ ଗାନ କରନ୍ତୁ ଆତ୍ମରେ ତାଙ୍କର ଆରାଧନା କରନ୍ତୁ
Now hear me while I pray. Take all my sins away. Not let me fail this day. Be holy. While life's dark maze I tread and grief around me spread, oh, be thou my guide, bid darkness turn to day. Why sorrows, fears away, nor let me ever stray from thee.
Are ba tamatkaro, mujhe jane puratan samayra vichara sampanna vyakti ate. ସେ କଥାକୁ ମୁଁ ଜାଣେ ମୁଁ ପସନ୍ଦ କରେ ମୁଁ ବିଚାର ରଖେ ଯେ ତାହା ହିଁ ସବୁକିଛି ନୂତନ ବିଷୟକୁ ଧାରଣ କରି ରହିଅଛି ତାହା ତ ରକ୍ ଆଣ୍ଡ ରୋଲ୍କୁ ନାଚ ଗୀତରେ ବିଭତ୍ସ ଦୃଶ୍ୟକୁ ନକଲର ସକଳ ବିଷୟକୁ ଦୂରେଇ ଦେଇଛି ଶତ ଶତ ମାଇଲ ଦୂରକୁ ଦୂରେଇ ଦେଇଛି ସେହି ପୁରାତନ ଗୀତକାର ଗଣ ଯେଉଁମାନେ ସେହି ଗୀତ ଗୁଡ଼ିକୁ ଲେଖିଥିଲେ ପବିତ୍ର ଆତ୍ମା ସେମାନଙ୍କର କଲମକୁ ସ୍ପର୍ଶ କରିଥିଲେ ପୁଣି ଲେଖିବାକୁ ପ୍ରେରିତ କରିଥିଲେ ଆରେ ବା ଚମତ୍କାର ମୁଁ ବିଚାର ରଖେ ଯେ ଏରି ପ୍ରୁଟି ଫିନି କ୍ରସ୍ ବାଏ ସମସ୍ତେ ତାହା ହିଁ ଥିଲେ ଥର ନା ମୋତେ ପ୍ରେମୀ ଯୀଶୁ ଶୁଣ ମୋ ପ୍ରାର୍ଥନା ଏକଦା ସେମାନେ ତାଙ୍କୁ ପ୍ରଭାବିତ କରିବାକୁ ଚାହିଁଥିଲେ ମାତ୍ର ପେଣ୍ଟିକୋଷ୍ଟାଲ ଏଲଭିସ୍ ପ୍ରିସ୍ଲିଙ୍କ ପରି ସେ କରିନଥିଲେ ନିଜ ଜ୍ୟେଷ୍ଠାଧିକାରକୁ ଭୋଗବିଳାସ ପାଇଁ ବିକି ନଥିଲେ ସେ ଏହି ନାରୀଙ୍କ ନିକଟକୁ ଆସିଥିଲେ ପୁଣି ଜାଗତିକ ଗୀତଗୁଡ଼ାକୁ ସେ ଲେଖନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଥିଲେ ମାତ୍ର ଭଉଣୀ ଜଣକ କହିଥିଲେ ମୁଁ କୌଣସି ପ୍ରକାର ସେଗୁଡ଼ାକୁ ଲେଖିବି ନାହିଁ ପଚାରିଥିଲେ ତୁମେ କାହିଁକି ଏତେ ଅନ୍ଧ ଅଟ ତୁମେ ଯେତେବେଳେ ସ୍ୱର୍ଗରେ ପହଞ୍ଚିବ ସେତେବେଳେ ତୁମେ ସେଠାରେ କିପରି ପରିଚିତ ହେବ, ପ୍ରତ୍ୟେକ ପାଇଁ ବୁଲି ପଡ଼ିଥିଲେ। ପୁଣି ସେ କହିଥିଲେ ଅନ୍ୟଥା ଯଦି ମୁଁ ତାଙ୍କୁ ନ ଦେଖେ ତଥାପି ତାଙ୍କର ହସ୍ତକୁ ମୁଁ ଅନୁଭବ କରିବି। ଏହା ତାଙ୍କୁ ପ୍ରେମ କରିବାକୁ ଆପଣମାନଙ୍କୁ ପ୍ରବର୍ତ୍ତାଏ ନାହିଁ କି? ଆମ ପାଇଁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ଯାଇଅଛନ୍ତି। ଆଉ ମୁଁ ଯାଇ ତୁମମାନଙ୍କ ପାଇଁ ସ୍ଥାନଟିଏ ପ୍ରସ୍ତୁତ କଲା ପରେ ପୁନର୍ବାର ଆସିବି, ପୁଣି ମୁଁ ଆପଣଙ୍କ ତୁମମାନଙ୍କୁ ନେଇଯିବି। ହେ ବାଳକଗଣ, ତୁମମାନେ ଏତେବେଳେ ଦୁର୍ଦ୍ଦଶାଗ୍ରସ୍ତ ଅଟ, ପରମେଶ୍ୱରଙ୍କର ଆଜ୍ଞା ଗୁଡ଼ିକ ପୁନଃ ପାଳନ କର। ତତ୍ପରେ ପାଳକ ମହାଶୟ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଯଦି ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ବାପ୍ତିତ ହୋଇନାହାନ୍ତି, ଜଳ ପ୍ରସ୍ତୁତ କରାଯିବ। ତତ୍ପରେ ମଣ୍ଡଳୀୟ ସଦସ୍ୟତା ନିମନ୍ତେ ହେଉ କିମ୍ବା ଏହା ଅନ୍ୟ ଯାହା କିଛି ପାଇଁ ହୋଇଥାଉ ନା କାହିଁକି, ଆପଣମାନେ ପ୍ରସ୍ତୁତ ରହିବେ କି? ଆପଣ ତ ବାପ୍ତିସ୍ମ ହାସଲ କରିନାହାନ୍ତି, ପବିତ୍ର ଆତ୍ମାକୁ ବାପ୍ତିସ୍ମ ହାସଲ କରିନାହାନ୍ତି, ତେବେ ତ ତାଙ୍କୁ ହାସଲ କରିବା ପାଇଁ ଏହା ହିଁ ରାତିଟି ଅଟେ। ଆହେ, ଆପଣମାନେ ଏପରି କହିପାରନ୍ତି, ଭାଇ ବ୍ରହ୍ମ ଏହା ଅତି ବିଳମ୍ବ ହୋଇସାରିଛି, ଆପଣ ତ ଦୀର୍ଘ ସମୟ ଧରି ପ୍ରଚାର କରିଆସନ୍ତି। ପାଉଲ ତ ପୁଣି ସମସ୍ତ ରାତ୍ରି ସମୟ ଧରି ପ୍ରଚାର କରିଥିଲେ, ଗୋଟିଏ ରାତ୍ରିରେ ଏହି ସମାନ ସମାଚାରକୁ ପ୍ରଚାର କରିଥିଲେ। ପୁଣି ଜଣେ ଅତି ସାଧାରଣ ଯୁବକ ବ୍ୟକ୍ତି ସେ ଛାତ ଉପରେ ତଳକୁ ଖସି ପଡ଼ିଲେ, ପୁଣି ସ୍ୱୟଂରୁ ମୃତ୍ୟୁବରଣ କଲେ। ଆଉ ପାଉଲ ସେହି ସମାନ ପ୍ରଚାରକୁ ସେ ଲଗାତାର କରିଚାଲିଲେ ଏବଂ ସେହି ଆତ୍ମା ଅଭିଷିକ୍ତ ହୋଇ ରହିଲେ ଯେ ନିଜର ଶରୀରକୁ ତାହା ଉପରେ ଶୁଆଇ ଦେଲେ, ତତ୍ପରେ ଯୁବକଟି ପୁନଃ ଜୀବିତ ହେଲା। ଯୀଶୁଖ୍ରୀଷ୍ଟ ସେ ଅଦ୍ୟାବଧି କାଲି ଆଜି ଚିରଦିନ ସମାନ ଅଟନ୍ତି। ଆପଣମାନେ ତାଙ୍କୁ ସ୍ନେହ କରନ୍ତି ନାହିଁ କି? ଆସନ୍ତୁ ଆମେ ସମସ୍ତେ ଆଉ ଥରେ ନିଜ ନିଜର ହାତ ଉପରକୁ ଉଠାଇବା, ପୁଣି ମୁଁ ତାଙ୍କୁ ସ୍ନେହ କରେ, ମୁଁ ତାଙ୍କୁ ସ୍ନେହ କରେ ଏପରି କହିବା। ପିଆନୋ ବାଦିକା କେଉଁଠାରେ ବସିଛନ୍ତି? ସେପରି ସ୍ଥଳେ ତୁମେ ଯଦି ଇଚ୍ଛା କର, ସେ ଯଦି କୌଣସି ଭଉଣୀ ହୋଇଥାନ୍ତୁ ନା କାହିଁକି, ଯଦି ସେ ଇଚ୍ଛା କରନ୍ତି ତେବେ ସେ ଏହି ଛୋଟ କାଟ ଧୂନକୁ ଦେଇପାରନ୍ତି। କେତେଜଣ ବ୍ୟକ୍ତି ତାଙ୍କୁ ସ୍ନେହ କରନ୍ତି? କେବଳ ନିଜ ନିଜର ହାତ ଉପରକୁ ଉଠାନ୍ତୁ ଆଉ କହନ୍ତୁ, ମୁଁ ପ୍ରକୃତରେ ତାଙ୍କୁ ସ୍ନେହ କରେ, ମୁଁ ଆପଣଙ୍କ ସର୍ବାନ୍ତକରଣ ସହିତ କେବଳ ତାଙ୍କୁ ହିଁ ସ୍ନେହ କରେ, ମୁଁ ତାଙ୍କୁ ସ୍ନେହ କରେ। ପରମେଶ୍ୱରଙ୍କ ଗୌରବ ନିମନ୍ତେ ଆସନ୍ତୁ ଏହାକୁ କେବଳ ଗାନ କରିବା। ବର୍ତ୍ତମାନ ଆମମାନଙ୍କ ଚକ୍ଷୁ ଗୁଡାକୁ ବନ୍ଦ କରି ନିଜ ନିଜର ହସ୍ତକୁ ସ୍ୱର୍ଗକୁ ଟେକି ରଖି କହିବା, ମୁଁ ତାଙ୍କୁ ସ୍ନେହ କରେ, ଆମମାନେ ତାଙ୍କରି ଆରାଧନା କରିବୁ। ଆପଣ ଯେତେବେଳେ ପ୍ରଚାର କରିଥାନ୍ତି, ପୁଣି ଅଶ୍ରୁ ବିସର୍ଜନ ସହିତ ଅନୁତାପ କରିଥାନ୍ତି, ପୁଣି ସେହିପରି ଅବସ୍ଥାରେ ଥାଇ ଆକର୍ଷିତ ହୋଇଥାନ୍ତି, ତାହା ତ ଆପଣଙ୍କୁ ଅଗ୍ରସରେ ସୁସ୍ଥ କରିବା ପାଇଁ ପରମେଶ୍ୱରଙ୍କଠୁ ଏହା ଏକ ମଲମ ହୋଇଥାଏ। ପ୍ରାଣ ଗୁଡ଼ିକର ନିମନ୍ତେ ସେଠାରେ ସ୍ଥିତ ଗିଲିୟଦର ମଲମ ରହିଅଛି। ଆସନ୍ତୁ ଏହାକୁ ସମସ୍ତେ ଗାଇବା, ଧୂନଟିକୁ ଆମକୁ ଦିଅନ୍ତୁ। ତୁମେମାନେ ପରସ୍ପରକୁ ଯେତେବେଳେ ପ୍ରେମ କରିଥାଅ, ତଦ୍ୱାରା ସମସ୍ତ ଲୋକ ଜାଣିବେ ଯେ ତୁମମାନେ ମୋର ଶିଷ୍ୟଗଣ ଅଟ ବୋଲି। ତାହା ନିରାଟ ସତ୍ୟ କଥା ଅଟେ। ଯେଉଁମାନଙ୍କୁ ଆମମାନେ ସ୍ୱତକ୍ଷ ଦେଖିଥାଉ, ସେମାନଙ୍କୁ ଆମମାନେ ଯଦି ସ୍ନେହ କରି ନ ପାରୁ, ତେବେ ଯେଉଁ ପରମେଶ୍ୱରଙ୍କୁ ଆମମାନେ ଦେଖି ନ ପାରୁ, ତାଙ୍କୁ ଆମେ କିପରି ଭାବରେ ସ୍ନେହ କରିପାରିବା? ପରମେଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ଭାଇ ତୁମକୁ ଧନ୍ୟବାଦ ଦିଏ। ମୁଁ ଯେତେବେଳେ ବିଚାର କରେ ଯେ ମଣ୍ଡଳୀର ସମସ୍ତେ ପୁନର୍ବାର ସମର୍ଥୀ ହେଲେ, ଆପଣମାନେ ହୋଇନାହାନ୍ତି କି? ଭାଇ ବୋନି, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ସମସ୍ତ ମଣ୍ଡଳୀକୁ ତାଙ୍କ ହସ୍ତରେ ସମର୍ପଣ କରୁଅଛି। ପରମେଶ୍ୱର ମାନଙ୍କୁ ଆଶୀର୍ବାଦ କରନ୍ତୁ।